ଏହି ଟେପ୍ ଗୁଡ଼ାକ ଆଜି ସକାଳ ବେଳାର ଉପାସନାରେ ଯାହାକୁ ଯାହାକୁ ଗ୍ରହଣ କରାଯାଇଥିଲା ବିକ୍ରୟ ହୋଇନାହିଁ। ଏହା ତ କେବଳ ଆରାଧନାଳୟ ପାଇଁ ଅଟେ କିମ୍ବା ଅନ୍ୟ କାହାରି ପାଇଁ ଅଟେ, ଯେହେତୁ ଏହା ଧର୍ମ ଶିକ୍ଷା ଉପରେ ଆଧାରିତ ଅଟେ। ଆଉ ସେଠାରେ ହୋଇଥିବା ସକାଳ ଉପାସନାରେ ତାହା ତ ଏକ ବିଶୃଙ୍ଖଳାକୁ ଉତ୍ପନ୍ନ କରିଥାଏ, କାରଣ ଆମମାନେ ଉଭୟ ସଠିକ୍ ରୂପେ ଆଖିକୁ ଆଖି ମିଳାଇ ପରସ୍ପରକୁ ଦେଖିବା ପାଇଁ କଠିନବୋଧ କରିଥିଲୁ। ତଥାପି ଯେକୌଣସି ପ୍ରକାରେ ଆମ ଦୁଇ ଜଣଙ୍କୁ ହୃଦୟରୁ ହୃଦୟକୁ ମିଳାଇବା ହିଁ ଆବଶ୍ୟକ ଥିଲା। ଏଣୁ ଏହା ଆମେମାନେ ଏଠାରେ ଆରାଧନାରେ ଉପସ୍ଥିତ ଅଟୁ। ଏହି ଟେପ୍ ଗୁଡ଼ାକ ମଧ୍ୟ ରହିଅଛି, ଏହାରି ଉପରେ ଆପଣମାନେ ଧ୍ୟାନ ଦିଅନ୍ତୁ। ଏହା କେବଳ ବନ୍ଧୁମାନଙ୍କ ଉଦ୍ଦେଶ୍ୟରେ ଅଟେ, ପୁଣି ସେହିପରି ଅଟେ। କିଛି ସମୟର ପ୍ରାର୍ଥନା ପାଇଁ ଆସନ୍ତୁ ଆମମାନେ ନିଜ ନିଜର ମସ୍ତକକୁ ଏତେବେଳେ ଅବନତ କରିବା। ଆପଣମାନେ ଯେତେବେଳେ ମସ୍ତକକୁ ଅବନତ ରଖିଛନ୍ତି, ଆପଣମାନଙ୍କ ମଧ୍ୟରୁ କେତେଜଣ ବ୍ୟକ୍ତି ପ୍ରାର୍ଥନାରେ ସ୍ମରିତ ହେବାକୁ ଇଚ୍ଛୁକ ହେବେ? କେବଳ ହସ୍ତକୁ ଉପରକୁ ଉଠାଇବା ଦ୍ୱାରା କହୁଛନ୍ତି, ହେ ପ୍ରଭୁ, ମୁଁ ଅଟେ, ଆଜି ମୁଁ ବଡ଼ ଲାଚାର ଅଟେ, ପୁଣି ମୁଁ ଆପଣଙ୍କର ଅନୁଗ୍ରହକୁ ଆବଶ୍ୟକ କରେ। ତାହା ଯେକୌଣସି ବିଷୟ ପାଇଁ ଆଉ ଥାଉ ପଛେ ନା କାହିଁକି, ଆପଣମାନେ ତାଙ୍କର କରୁଣାକୁ ଆବଶ୍ୟକ କରନ୍ତି। ଆମ୍ଭମାନଙ୍କ ସ୍ୱର୍ଗବାସୀ ପିତ, ଆମମାନେ ଆପଣଙ୍କ କରୁଣାର ସିଂହାସ ନିକଟରେ ଏତେବେଳେ ସମବେତ ହେଉଁ, ଯେହେତୁ ଏହା କରିବାକୁ ଆମମାନେ ଆଦେଶଦତ୍ତ ହୋଇଅଛୁ। ପୁଣି ଆପଣଙ୍କ ପୁତ୍ରଙ୍କ ଦ୍ୱାରା ଆମମାନେ କୁହାଯାଇଥିଲୁ ଯେ, ପୁଣି ଆପଣଙ୍କ ତାଣକର୍ତ୍ତାଙ୍କ ଦ୍ୱାରା କୁହାଯାଇଥିଲୁ ଯେ, ଯଦି ତାଙ୍କରି ନାମରେ ଆମମାନେ କିଛି ନିହାତି ପକ୍ଷେ ଯାଚନା କରୁ, ତାହା ଆମମାନଙ୍କୁ ଦାନ କରାଯିବ। ତେଣୁକରି ହେ ପ୍ରଭୁ, ଆମମାନେ ତାଙ୍କର ଆଗମନ କରୁଥିବା ସମୟର ପ୍ରତି ଛାୟାରେ ବାସ କରୁଥିବା ଅବସରରେ, ପୁଣି ତାଙ୍କ କରୁଣାର ବାହୁ ତଳେ ଏତେବେଳେ ଦଣ୍ଡାୟମାନ ହୋଇଥିବା ଅବସରରେ, ଆମମାନେ ଏବେ ନିବେଦନ କରି କହିବା ଉଚିତ, ହେ ପ୍ରଭୁ, ଯେ ସକଳ ବିଷୟ ଆମମାନଙ୍କୁ ଯାଚନା କରିବା ଉଚିତ, ସେସବୁକୁ ପବିତ୍ରାତ୍ମାଙ୍କ ଦ୍ୱାରା ଆପଣ ହିଁ ନିରୂପିତ କରିବେ। ପୁଣି ଏହି ପ୍ରାତକାଳରେ ଆମମାନେ ଏହାକୁ ଅନୁଭବ କରୁ ଯେ, ଏହା ଆପଣଙ୍କ ବଚନର କିମ୍ବା ମହାନ ଧାର୍ମିକତାର ବିରୋଧୀ ନୁହେଁ, ପୁଣି ଆପଣଙ୍କ ଅପାର କରୁଣା ଆଉ ଅନୁଗ୍ରହର ବିରୋଧୀ ନୁହେଁ। ଅର୍ଥାତ୍ ଆମମାନେ ଯଦି ତାହା ନିହାତି ପକ୍ଷେ ଯାଚନା କରିବୁ, ତେବେ ପବିତ୍ର ଆତ୍ମାଙ୍କ ଦ୍ୱାରା ଏକ ବିଶେଷ ଧରଣର ପରିଦର୍ଶନକୁ ଆଜି ଆମମାନେ ହାସଲ କରିବୁ। ସେ ଆମ ମଧ୍ୟକୁ ସମ୍ଭବତଃ ଆସିପାରନ୍ତି, ପୁଣି ଆମମାନଙ୍କ ହୃଦୟର ଗୁପ୍ତ ବିଚାରଗୁଡ଼ିକୁ ପ୍ରଘଟ କରିପାରନ୍ତି, ଆମମାନଙ୍କ ଦୁର୍ବଳତାର ବିଷୟଗୁଡ଼ାକୁ ଆମମାନଙ୍କଠାରେ ପ୍ରକଟ କରିଦେଇପାରନ୍ତି, ତତ୍ପରେ ଆମମାନଙ୍କ ପୀଡ଼ାଗୁଡ଼ିକୁ ସୁସ୍ଥ କରିଦେଇପାରନ୍ତି, ପୁଣି ନିରାଶରେ ଭାଙ୍ଗି ପଡ଼ିଥିବା ହୃଦୟଗୁଡ଼ାକୁ ସବଳ କରିଦେଇପାରନ୍ତି, ଆଉ ହଜିଯାଇଥିବା ଲୋକଙ୍କୁ ମୁକ୍ତ କରିଦେଇପାରନ୍ତି। ତତ୍ପରେ ଆପଣଙ୍କ ଆଗମନ ପାଇଁ ତାଙ୍କର ଏକ ପ୍ରଜାବର୍ଗଙ୍କୁ ପ୍ରସ୍ତୁତ କରିପାରନ୍ତି। ହେ ପ୍ରଭୁ, ଏହି ପ୍ରାର୍ଥନାକୁ ଶ୍ରବଣ କରନ୍ତୁ। ଏତେବେଳେ ଆପଣଙ୍କ ବାକ୍ୟକୁ ଆମମାନେ ପାଠ କରିବାକୁ ଯାଉଅଛୁ, ଆଉ ତତ୍ପରେ ଆମମାନେ ପ୍ରାର୍ଥନା କରୁ ଯେ, ହେ ପ୍ରଭୁ, ଆଜିର ପ୍ରାତକାଳର ଆମମାନଙ୍କ ସନ୍ଡେ ସ୍କୁଲ ପାଠ୍ୟକ୍ରମର ବିଷୟବସ୍ତୁ ପରେ ଆପଣ ଏକ ପ୍ରସଙ୍ଗକୁ ଆମମାନଙ୍କୁ ଦେବେ, ପୁଣି ତାହା ଆମମାନଙ୍କ ହୃଦୟଗୁଡ଼ାକ ମଧ୍ୟରେ ପ୍ରକଟ କରିବେ, କାରଣ ଏହି ଗୋଟିଏ ମାତ୍ର ଉଦ୍ଦେଶ୍ୟ ନିମନ୍ତେ ଆମମାନେ ଏହି ସ୍ଥାନକୁ ଆସିଥାଉ। ପୁଣି ଆପଣଙ୍କୁ ଭଲ ଭାବରେ ଚିହ୍ନିବା ତାହା ହିଁ ଆମମାନଙ୍କ ଏକମାତ୍ର ଉଦ୍ଦେଶ୍ୟ ଅଟେ। ଆମମାନେ ଯେଉଁମାନେ ଖ୍ରୀଷ୍ଟିଆନ ଅଟୁ, ବିଶ୍ୱାସ ଦ୍ୱାରା ସେପରି ଅଟୁ, ଆପଣଙ୍କୁ ଅଧିକ ରୂପେ ଉତ୍ତମ ରୂପେ ଚିହ୍ନିବାକୁ ଚାହୁଁ। ଯେଉଁମାନେ ଅଦ୍ୟାବଧି ଖ୍ରୀଷ୍ଟିଆନ ହୋଇନାହାନ୍ତି, ସେମାନେ ଆପଣଙ୍କୁ ନିଜ ନିଜର ତାଣକର୍ତ୍ତା ରୂପେ ଜାଣିବାକୁ ଚାହାନ୍ତି। ଯେଉଁମାନେ ପୀଡ଼ିତ ଅଟନ୍ତି, ସେମାନେ ଆପଣଙ୍କୁ ସେମାନଙ୍କର ଆରୋଗ୍ୟକର୍ତ୍ତା ରୂପେ ଚିହ୍ନିବାକୁ ଚାହାନ୍ତି। ତତ୍ପରେ ଏପରି କେହି ଜଣେ ବ୍ୟକ୍ତି ଯେପରି ନ ରହନ୍ତୁ, ଯିଏକି ଖାଲି ହାତରେ ଏହି ଭବନକୁ ଯେପରି ପରିତ୍ୟାଗ ନ କରନ୍ତି, କିନ୍ତୁ ପ୍ରତ୍ୟେକ ଅନୁରୋଧ ପରବର୍ତ୍ତୀ ସମୟରେ ଯେପରି ସଫଳ ହୋଇପାରେ, ତତ୍ପରେ ପ୍ରତ୍ୟେକ ଆକାଂକ୍ଷା ଯେପରି ସଫଳ ହୋଇପାରେ, ପୁଣି ପ୍ରତ୍ୟେକ ବ୍ୟକ୍ତି ଯେପରି ଆନନ୍ଦିତ ହୋଇପାରନ୍ତି, ପୁଣି ଏପରି କହୁଥିବା ଦ୍ୱାରା ଏହି ଭବନ ମଧ୍ୟରୁ ଯାଇପାରନ୍ତି, ଯେପରିକି ସେହି ଦୁଇ ଜଣ ଶିଷ୍ୟ ଇମାୟୁ ନଗରରୁ ଫେରୁଥିବା ସମୟରେ କହୁଥିଲେ, ପଥ ମଧ୍ୟରେ ସେ ଆମମାନଙ୍କ ସହିତ ଯେତେବେଳେ କଥାବାର୍ତ୍ତା କରୁଥିଲେ, ସେତେବେଳେ ଆମମାନ ହୃଦୟ ଉତ୍ତପ୍ତ ହେଉନଥିଲା କି? କାରଣ ଯୀଶୁଙ୍କ ନାମରେ ଆମମାନେ ଏହାକୁ ଯାଚନା କରୁଅଛୁ, ଆମେନ୍। ଏତେବେଳେ ଆପଣମାନଙ୍କ ଉଦ୍ଦେଶ୍ୟରେ ଯେଉଁମାନେ ନିଜ ନିଜର ବାଇବଲ ପୁସ୍ତକକୁ ଖୋଲିବାକୁ ଚାହାନ୍ତି, ପ୍ରାୟତଃ ଆମମାନେ ଲାଭ କରିଅଛୁ ଯେ ସୁସମାଚାର ପ୍ରଚାର କାର୍ଯ୍ୟର ସେବାରେ ଆମମାନେ ଲାଭ କରିଅଛୁ ଯେ ପ୍ରାୟତଃ 20 ରୁ 30 ମିନିଟର ଏକ ସନ୍ଦେଶ ଆତ୍ମିକ ସୁସମାଚାରକୁ ପ୍ରଚାର କରିବା ପାଇଁ ଏକ ବିଶେଷ ଧରଣର ପ୍ରଭାବକୁ ପ୍ରସ୍ତୁତ କରେ, ତତ୍ପରେ ବେଦୀର ଆହ୍ୱାନକୁ ଦେବା ପାଇଁ ପ୍ରସ୍ତୁତ କରିଥାଏ। କିନ୍ତୁ ଏହା ସନ୍ଦେଶ ନିମନ୍ତେ ନିର୍ଦ୍ଧାରିତ ହୋଇଥିବା ଦୃଷ୍ଟିରୁ ଆଜିର ପ୍ରାତକାଳରେ ମୁଁ ତାହାକୁ ସେପରି ଭାବରେ ପ୍ରସ୍ତୁତ କରିବାକୁ ଚାହେଁ ନାହିଁ। ମୋର ସମୟକୁ ଗ୍ରହଣ କରିବା ପାଇଁ ମୁଁ ଅଧିକ ରୂପେ ପରିଚାଳିତ ହେବାକୁ ଚାହେଁ, ପୁଣି ବଚନ ଉପରେ ଆଲୋଚନା କରିବାକୁ ଦୀର୍ଘ ସମୟକୁ ବ୍ୟତୀତ କରିବାକୁ ଚାହେଁ। ଆଉ କୌଣସି ବ୍ୟକ୍ତି ଅତ୍ୟଧିକ ଥଣ୍ଡା ଯୋଗୁଁ ଯଦି ଅସୁବିଧା ବୋଧ କରୁଥାନ୍ତି ତେବେ କେବଳ ଗୋଟିଏ ମାତ୍ର ବିଷୟ ଯାହାକି ଆପଣଙ୍କୁ କରିବାର କଥା ତାହା ଏହା ଅଟେ। ହେ ମୋର ଭାଇ ପ୍ରବନ୍ଧକ ମହାଶୟ ସେଠାରେ ଉପାସନାଳୟ ଠିକ୍ ପଛ ପାଖରେ ଅଛନ୍ତି। ଠିକ୍ ସେହିପରି ଭାବରେ ପଛରେ ଥାଇ ହାତ ଉଠାନ୍ତୁ, ତାଙ୍କରି ଆଡ଼କୁ ସେପରି କରନ୍ତୁ, ପୁଣି ସେ ଗରମର ବାତାବରଣକୁ ନିୟନ୍ତ୍ରଣ କରିବେ। ଆପଣମାନେ ଯେ ଆରାମ ଅନୁଭବ କରନ୍ତୁ, ପୁଣି ପ୍ରକୃତରେ ଖୁବ୍ ସୁବିଧାଜନକ ଅନୁଭବ କରନ୍ତୁ, ଏହା ହିଁ ଆମମାନେ ଚାହୁଁ। ତତ୍ପରେ ବାକ୍ୟ ପ୍ରତି କର୍ଣ୍ଣ ଦେଖନ୍ତୁ, ଯେହେତୁ ପରମେଶ୍ୱରଙ୍କ ବଚନକୁ ପବିତ୍ର ଆତ୍ମା ଯେ ଆମ୍ଭମାନଙ୍କୁ ଶିଖାନ୍ତୁ, ଏପରି ଏକ ଭରସାକୁ ଆମମାନେ କରିଥାଉ। ପଛରେ ଉପସ୍ଥିତ ଥିବା ସଜ୍ଜନଗଣ, ଆପଣମାନେ ସୁସ୍ପଷ୍ଟ ରୂପେ ଶୁଣିପାରନ୍ତି କି? ଆପଣମାନେ ଯଦି ଶୁଣିପାରନ୍ତି ନିଜ ନିଜର ହସ୍ତ ଉପରକୁ ଉଠାନ୍ତୁ। ଯଦି ଆପଣମାନେ ସୁସ୍ପଷ୍ଟ ରୂପେ ଶୁଣିପାରନ୍ତି ତାହା ତ ଉତ୍ତମ ବିଷୟ ଅଟେ। ଆପଣମାନେ ମୋ ସହିତ ପୃଷ୍ଠା ଓଲଟାନ୍ତୁ ବୋଲି ମୁଁ ଚାହେଁ। ଏଠାରେ କେତେକ ବିଷୟ ବସ୍ତୁକୁ ମୁଁ ଲେଖି ରଖିଅଛି, ପୁଣି କେତେକ ପଦପର୍ବକୁ ସୁଦ୍ଧା ଲେଖି ରଖିଅଛି। ତେଣୁ ଆପଣମାନେ ମୋ ସହିତ ସର୍ବପ୍ରଥମେ ରୋମିଓ ପୁସ୍ତକକୁ ଖୋଲନ୍ତୁ, ରୋମିଓ ନବମ ଅଧ୍ୟାୟକୁ ଖୋଲନ୍ତୁ। ଆଉ ଧର୍ମଶାସ୍ତ୍ରର ପାଠ୍ୟକ୍ରମକୁ ଆମମାନେ ପଢିବାକୁ ଚାହୁଁ, ତାହା ରୋମିଓ ନଅ ଅଧ୍ୟାୟର ଏଗାର ପଦ ଅଟେ। କାରଣ ଯେତେବେଳେ ସନ୍ତାନମାନେ ଜନ୍ମ ହୋଇନଥିଲେ ଆଉ ଭଲ କିମ୍ବା ମନ୍ଦ କିଛି କରିନଥିଲେ, ସେତେବେଳେ କର୍ମ ହେତୁ ନୁହେଁ ମାତ୍ର ଆହ୍ୱାନକାରୀଙ୍କ ଇଚ୍ଛା ହେତୁ ନିର୍ବାଚନାନୁସାରେ ଈଶ୍ୱରଙ୍କ ସଂକଳ୍ପ ଯେପରି ସ୍ଥିର ରହେ, ଏଥି ନିମନ୍ତେ ଏକଥା ତାହାଙ୍କୁ କୁହାଯାଇଥିଲା, ଜ୍ୟେଷ୍ଠ କନିଷ୍ଠର ଦାସ ହେବ। ଯେପରି ଲେଖା ଅଛି, ଯାକୁବକୁ ଆମ୍ଭେ ପ୍ରେମ କଲୁ କିନ୍ତୁ ଏସବୁକୁ ଘୃଣା କଲୁ। ଶାସ୍ତ୍ରର ଏହି ପାଠିତ ଅଂଶ ପରେ ପରମେଶ୍ୱର ନିଜର ସକଳ ଆଶିଷକୁ ଯୋଗ କରିବା ହେଉ। ତତ୍ପରେ ମୋର ବିଷୟବସ୍ତୁକୁ ପ୍ରୋତ୍ସାହନା ଦେବା ନିମନ୍ତେ ଏକ ପ୍ରସଙ୍ଗର ଉଦ୍ଦେଶ୍ୟରେ ମୁଁ ଏହାକୁ ଏକ ବିଷୟ ରୂପେ ଗ୍ରହଣ କରିବାକୁ ଚାହେଁ। ପରମେଶ୍ୱରଙ୍କ ବଚନକୁ ଶୁଣିବା, ବୁଝିବା ଆଉ ତାହାକୁ କାର୍ଯ୍ୟକାରୀ କରିବା, ସେହି ପ୍ରସଙ୍ଗକୁ ମୁଁ ପୁନର୍ବାର ସମ୍ଭବତଃ ଦୋହରାଇବାକୁ ପାରେ କି? ପରମେଶ୍ୱର ବଚନକୁ ଶୁଣିବା, ପୁଣି ଗ୍ରହଣ କରିବା, ତତ୍ପରେ ତାହାରି ଉପରେ କାର୍ଯ୍ୟକାରୀ କରିବା। ବର୍ତ୍ତମାନ ଆମ୍ଭେମାନେ ପୁରାପୁରି ଭାବେ ଅଭ୍ୟସ୍ତ ଅଟୁ। ଆମମାନେ ସଜ୍ଜନ ବ୍ୟକ୍ତିଗଣ, ଯେଉଁମାନେ କି ଧର୍ମଶାସ୍ତ୍ର ସକଳ ପୁସ୍ତକକୁ ତନ୍ନ ତନ୍ନ କରି ଦିନ ଆଉ ରାତି ଖୋଜିଥାଉ, ପୁଣି ଆମମାନଙ୍କର ସମ୍ବାଦପତ୍ର ଗୁଡାକୁ ପାଠ କରିଥାଉ ଆଉ ସମ୍ବାଦ ପରିବେଷଣକାରୀମାନଙ୍କଠାରୁ ଶୁଣିଥାଉ, ଅର୍ଥାତ୍ ଏହି ଜଗତଟି ଆଜିକାଲି ଦୁଇଟି ପ୍ରମୁଖ ଆତ୍ମିକ ଶକ୍ତିର କବ୍ଜା ମଧ୍ୟରେ ଥାଇ ଦଣ୍ଡାୟମାନ ଅଟେ। ପୁଣି ଏମାନେ ଉଭୟେ ଧାର୍ମିକ ଶକ୍ତି ଅଟନ୍ତି। ଆଉ ମୁଁ ଏପରି ବିଶ୍ୱାସ କରେ ଯେ ଏହି ଦୁଇଟି ପ୍ରମୁଖ ଶକ୍ତି ଅତିଶୀଘ୍ର ଏକ ଶାସକର ଅଧିକାରକୁ ଚାଲିଆସୁଛି। ତତ୍ପରେ ଏହି ଦୁଇଟି ପ୍ରମୁଖ ଶକ୍ତି ଇସହାକଙ୍କ ପରି ଦୁଇ ଜଣ ପୁତ୍ରଙ୍କ ମଧ୍ୟରେ ପ୍ରତିନିଧିତ୍ୱ କରାଉଅଛି। ଆପଣଙ୍କର ଅସୀମ ଜ୍ଞାନର ପରିସର ମଧ୍ୟରେ ଥାଇ ପରମେଶ୍ୱର କିପରି ଭାବରେ ସବୁକିଛି ଘଟଣାକୁ ଆମମାନଙ୍କ ପ୍ରତି ପୂର୍ବରୁ ମନସ୍ଥ କରି ସାରିଥିଲେ, ଯେପରିକି ଏହି ସବୁ ବିଷୟ ଦ୍ୱାରା ଆମେ ନିଶ୍ଚିତ ରୂପେ ଜାଣିପାରୁ ଯେ ଆମମାନଙ୍କ ସମ୍ମୁଖରେ କ'ଣ ସ୍ଥିରୀକୃତ ହୋଇ ରହିଅଛି, ଏପରି ପରିଷ୍କାର ଭାବେ ପ୍ରସ୍ତୁତ ହୋଇ ରହିଛି, ଅର୍ଥାତ୍ ଈଶ୍ୱର ଆଉ ତାଙ୍କର ବାକ୍ୟ, ତତ୍ପରେ ପ୍ରକୃତି, ପୁଣି ପରମେଶ୍ୱରଙ୍କ ବିଶ୍ୱବ୍ରହ୍ମାଣ୍ଡ ଏତେ ସିଦ୍ଧତାର ସହିତ ଏକତ୍ରିତ ରୂପେ ବ୍ୟବସ୍ଥିତ ହୋଇ ରଖିଅଛି। ଅର୍ଥାତ୍ ଈଶ୍ୱର ଆଉ ତାଙ୍କର ବାକ୍ୟ, ତତ୍ପରେ ପ୍ରକୃତି, ପୁଣି ପରମେଶ୍ୱରଙ୍କ ବିଶ୍ୱ ବ୍ରହ୍ମାଣ୍ଡ ଏତେ ସିଦ୍ଧତାର ସହିତ ଏକତ୍ରିତ ରୂପେ ବ୍ୟବସ୍ଥିତ ହୋଇ ରହିଅଛି ଯେ ଏପରିକି ଜଣେ ପାପୀ ମଧ୍ୟ ଲକ୍ଷ୍ୟ କରିପାରେ ଯେ କୌଣସି ଏକ ନିଶ୍ଚିତ ଘଟଣା ଘଟିବାକୁ ଯାଉଅଛି। ପରମେଶ୍ୱର ଏହାକୁ ସେହିପରି ଉଚିତ ପ୍ରକାରେ ବ୍ୟବସ୍ଥିତ କରି ଅଛନ୍ତି, କେହି ଜଣେ ହେଲେ ମଧ୍ୟ ଉତ୍ତର ଦେବାକୁ ବାଟ ନ ପାଆନ୍ତି। ଆଉ ଏହି ଦୁଇଟି ପୁତ୍ରଙ୍କ ମଧ୍ୟରେ ଆମମାନେ ଲକ୍ଷ୍ୟ କରୁ ଯେତେବେଳେ ସେମାନେ, ଏପରିକି ସେମାନେ ଜନ୍ମ ହେଲା ପୂର୍ବେ, ଏମାନେ ପରସ୍ପର ମଧ୍ୟରେ ସଂଗ୍ରାମରତ ଅବସ୍ଥାରେ ରହିଥିଲେ, ଏପରିକି ସେମାନଙ୍କ ଅବିବାହିତା କୁମାରୀ ମାତାଙ୍କ ଗର୍ଭରୁ ସେପରି ଥିଲେ। ଯେହେତୁ ସୁନ୍ଦରୀ ରିବିକା ସେ ଜଣେ କୁମାରୀ କନ୍ୟା ଥିଲେ, ଯିଏକି ପରମେଶ୍ୱରଙ୍କ ଧାର୍ମିକ ବୀଜ, ପ୍ରତିଜ୍ଞାର ବୀଜ ଇସ ହାକଙ୍କୁ ବିବାହ କରିଥିଲେ, ଅର୍ଥାତ୍ ସେମାନେ ଉଭୟେ ପବିତ୍ରୀକୃତ ହୋଇଥିଲେ, ପରମେଶ୍ୱରଙ୍କ ଉପରେ ଆତ୍ମାରେ ଭରା ବିଶ୍ୱାସୀଗଣ ଥିଲେ। ସେହି ବିବାହରେ ପୂର୍ବରୁ ନିରୂପିତ ହୋଇ ରହିଥିଲେ, ଯଦ୍ୱାରା ସେମାନେ ଏକାଙ୍ଗ ରୂପେ ଯୁକ୍ତ ହୋଇଥିଲେ। ପରମେଶ୍ୱର ଏହାକୁ ପୂର୍ବରୁ ସେପରି ଜାଣି ସମ୍ପନ୍ନ କରିଥିଲେ। ତେଣୁ ସେହି ଜଣେ ପିତାଙ୍କ ଔରସରୁ ପୁଣି ସେପରି ଜଣେ ମାତାଙ୍କ ଗର୍ଭରୁ ଏପରି ସନ୍ତାନ କିପରି ଜାତ ହୋଇପାରିଲେ? ଜଣେ ଅତି ଦୁଷ୍ଟ ଚରିତ୍ର ବ୍ୟକ୍ତି ପୁଣି ଅନ୍ୟ ଜଣଙ୍କ ଅତି ଧାର୍ମିକ ବ୍ୟକ୍ତି ଜାତ ହେଲେ, ପୁଣି ମନ୍ଦ ବ୍ୟକ୍ତିଟି ଉତ୍ତମ ବ୍ୟକ୍ତି ଉପରେ ସବୁବେଳେ ଦୃଷ୍ଟି ଲଗାଇ ରହିପାରିଥିଲା। ଆଉ ତାହା ହିଁ ଅଟେ, ସବୁବେଳେ ହୋଇ ଆସୁଅଛି। ଈଶ୍ୱରଙ୍କ ଯୋଜନା ସବୁବେଳେ ହୋଇ ଆସୁଅଛି। ପରମେଶ୍ୱର ଆପଣଙ୍କ ଯୋଜନାକୁ କଦାପି ପରିବର୍ତ୍ତନ କରିପାରନ୍ତି ନାହିଁ, ଯେହେତୁ ସେ ଆପଣଙ୍କ ଯୋଜନାକୁ ସିଦ୍ଧ ରୂପେ ପ୍ରସ୍ତୁତ କରନ୍ତି, କାରଣ ଏହା ତାଙ୍କର ଏକ ଅଂଶ ଅଟେ। ଏଦନ ଉଦ୍ୟାନ ମଧ୍ୟରେ ପାପ ଏପରି ଆକର୍ଷଣୀୟ ଥିଲା ଯେ ପରିଶେଷରେ ଏହା ହବାଙ୍କୁ ଧାର୍ମିକତାରୁ ଉଟାରି ଆଣିଥିଲା, ପାପ ମଧ୍ୟକୁ ଟାଣି ଆଣିଥିଲା। ସେହି ସମାନ ଉଦ୍ୟାନରେ ଯେଉଁଠାରେ ଜୀବନର ବୃକ୍ଷଟିଏ ଥିଲା, ସେହି ବଗିଚାରେ ମୃତ୍ୟୁର ବୃକ୍ଷଟିଏ ମଧ୍ୟ ରହିଥିଲା। ଆଜିକାଲି ଆମମାନେ ଏହାକୁ ବ୍ୟବସ୍ଥାର ଏକ ପ୍ରତିଦ୍ୱନ୍ଦ୍ୱିତା ବିଷୟ ରୂପେ ବୁଝିବୁ, ଅର୍ଥାତ୍ ଯେଉଁଠାରେ ଭଲର ଅବସ୍ଥିତି ରହିଛି ସେଠାରେ ମନ୍ଦର ସୁଦ୍ଧା ଅବସ୍ଥିତି ରହିଛି, ଯେଉଁଠାରେ ଭଲ ଅଛି ସେଠାରେ ମନ୍ଦ ମଧ୍ୟ ରହିଛି। ଆଉ ଆମମାନେ କଦାପି କରିବୁ ନାହିଁ, ଆମମାନଙ୍କ ପରିବେଶ ତାହା ଯାହା କିଛି ଅବସ୍ଥାର ହୋଇଥାଉ ନା କାହିଁକି ସେଥିରେ କିଛି କହିବାର ନାହିଁ, ତଥାପି ଉଭୟଟିର ଅବସ୍ଥିତିରୁ ଆମମାନେ ସ୍ୱୟଂକୁ କଦାପି ପୃଥକ କରି ରଖିବାକୁ ସକ୍ଷମ ହେବୁ ନାହିଁ। କାରଣ ପାଉଲ ପରି କହିଥିଲେ, ଅତଏବ ଉତ୍ତମ କର୍ମ କରିବାକୁ ଇଚ୍ଛୁକ ଯେ ମୁଁ ମୋ ନିକଟରେ ଯେ ମନ୍ଦ ଉପସ୍ଥିତ ଏହି ବ୍ୟବସ୍ଥାକୁ ମୁଁ ଦେଖୁଅଛି। କେହି ଜଣେ ପାପୀ ମନୁଷ୍ୟ ଖ୍ରୀଷ୍ଟିଆନ ଅବସ୍ଥାରୁ କଦାପି ନିଜକୁ ପୃଥକ କରି ରଖିବାକୁ ସକ୍ଷମ ହେବ ନାହିଁ। ଜଣେ ଖ୍ରୀଷ୍ଟିଆନ ପାପରୁ ଦୂରେଇ ରହିପାରିବ ନାହିଁ। ଉଚିତ ବିଷୟର ଏକ ସାକ୍ଷ୍ୟ ସେହି ସ୍ଥାନ ରହିଥିବ, ପୁଣି ଭୁଲ ବିଷୟରେ ଏକ ସାକ୍ଷ୍ୟ ସବୁବେଳେ ରହିଥିବ। ତତ୍ପରେ ଆପଣ ନିଜର ପସନ୍ଦକୁ କରିଥାନ୍ତି, ଆପଣଙ୍କୁ ଗୋଟିଏ ପକ୍ଷକୁ କିମ୍ବା ଅନ୍ୟ ପକ୍ଷକୁ ଅବଶ୍ୟ ନେବାକୁ ଅଛି। କିନ୍ତୁ ଏହି ଦୁଇ ପୁତ୍ରଙ୍କ ମଧ୍ୟରେ ଜାଣିବାକୁ ଏହା ଅତି ଅଦ୍ଭୁତ ଧରଣର ବିଷୟ ଅଟେ ଯେ ସେମାନେ ଜନ୍ମଗ୍ରହଣ କରିବା ପୂର୍ବେ ଉଭୟ ଏକ ପ୍ରକାର ବୀଜରୁ ଉତ୍ପନ୍ନ ଥିଲେ, ଇସହାକଙ୍କ ଔରସରୁ ଥିଲେ, ଯାହାକି ଏକ ପ୍ରତିଜ୍ଞାର ଫଳସ୍ୱରୂପ ଥିଲା। ଆଉ ଆମ୍ଭମାନଙ୍କର ବିଷୟବସ୍ତୁଟି କିଛିଟା ବିସ୍ତୃତାକାରର ପ୍ରସଙ୍ଗ ଅଟେ। ତତ୍ପରେ ମୁଁ ଏକାଧିକ ପୂର୍ବ ଘଟଣାଗୁଡ଼ିକୁ ହାସଲ କରିବାକୁ ଚାହେଁ, ଯେତେବେଳେ ପର୍ଯ୍ୟନ୍ତ ଆପଣମାନେ ବୁଝିପାରନ୍ତି ଯେ ମୁଁ କାହା ସମ୍ବନ୍ଧରେ କହିବାକୁ ଚାହୁଁଛି। ପୁଣି ଜ୍ୟେଷ୍ଠ ପୁତ୍ର ଏସୌ, ଯିଏକି ଜାତ ହେଲେ, ସେମାନେ ଉଭୟ ନିଜର ମାତୃଗର୍ଭରେ ଥାଇ କେବଳ ଯେ ପରସ୍ପର ମଧ୍ୟରେ କଳହ କରୁଥିଲେ, ପୁଣି ଯୁଦ୍ଧ କରୁଥିଲେ, ସେପରି ନୁହେଁ, କିନ୍ତୁ ଏମାନେ ପରସ୍ପର ସହିତ ସଂଗ୍ରାମରତ ଅବସ୍ଥାରେ ଥାଇ ତାଙ୍କ ଗର୍ଭରୁ ଜାତ ହୋଇଥିଲେ। ଏସୌ ବାହାରି ଆସୁଥିଲେ, ଆଉ ଯାକୁବ ତାଙ୍କ ଗୋଇଠିକୁ ଧରି ରଖିଥିଲେ, ସେମାନେ ତଥାପି ଯୁଦ୍ଧ କରୁଥିଲେ। ପୁଣି ତାହା କିପରି ହେଲା? ସେପରି ଏକ ମାତା କିମ୍ବା ପିତାଙ୍କର ପବିତ୍ରୀକୃତ, ବିଶୁଦ୍ଧ, ନିର୍ବାଚିତ, ଶୁଦ୍ଧ, ପୁଣି ସିଦ୍ଧ ଗର୍ଭରୁ ସେପରି ଧରଣର ବୀଜ କିପରି ଭାବରେ ଜାତ ହୋଇପାରିଲେ? ତେଣୁ ଏହାକୁ ଆଧାର କରି କୁହାଯାଇଥାଏ ଯେ ପରମେଶ୍ୱର ନିର୍ବାଚନ ଦ୍ୱାରା ଆହ୍ୱାନ କଲେ। ଏହା ନିଶ୍ଚିତ ରୂପେ ଆପଣଙ୍କ ପିତା ପୁଣି ମାତା କେତେ ଯେ ଉତ୍ତମ ସ୍ୱଭାବ ଥିଲେ ସେପରି କିଛି ଯାଇ ଆସେ ନାହିଁ, ସେମାନେ ଯେ କେତେ ସୁଗୁଣ ସମ୍ପନ୍ନ ଥିଲେ ସେଥିରେ କିଛି ଯାଇ ଆସେ ନାହିଁ, ଆପଣଙ୍କ ପିତା ମାତା ଯେ କେତେ ଉତ୍ତମ ଖ୍ରୀଷ୍ଟିଆନ ଥିଲେ ସେଥିରେ କିଛି ହେଲେ ଯାଇ ଆସେ ନାହିଁ। ତଥାପି ଏହା ଆପଣଙ୍କ ପ୍ରତି ଏକ ବ୍ୟକ୍ତିଗତ ବ୍ୟାପାର ରୂପେ ଅବସ୍ଥାନ କରି ରହେ, ଆପଣ ଈଶ୍ୱରଙ୍କ ସମ୍ମୁଖରେ ବ୍ୟକ୍ତିଗତ ରୂପେ ଦଣ୍ଡାୟମାନ ହୋଇ ରହିଛନ୍ତି। ଏହି ବିଷୟବସ୍ତୁଟି ତାହା ହିଁ ଶିକ୍ଷା ଦିଏ, ଅର୍ଥାତ୍ ସେମାନେ ଉଭୟ ସନ୍ତାନ ନିର୍ବାଚନ ଦ୍ୱାରା ତହିଁରେ ସେମାନେ ଥିଲେ। ପରମେଶ୍ୱରଙ୍କ ଆହ୍ୱାନୁସାରେ ପିତା ଓ ମାତା ନିରୂପିତ ଥିଲେ, ଉଭୟଙ୍କ ମଧ୍ୟରୁ ଜଣେ କୁମାରୀ କନ୍ୟା ପୁଣି ଅନ୍ୟ ଜଣଙ୍କ ପବିତ୍ର ପୁରୁଷ ଥିଲେ, ଯିଏକି ପରିଶେଷରେ ଅଗ୍ରସର କରିଥିଲେ ଯେପରିକି ତାଙ୍କ ବୀଜରୁ ଯୀଶୁଖ୍ରୀଷ୍ଟ ଜନ୍ମଗ୍ରହଣ କରିଥିଲେ। ଜଣେ ମୃତକଳ୍ପଙ୍କ ଔରସରୁ ସେ ଜାତ ହେଲେ, ସେ ପରୀକ୍ଷିତ ହେଲେ, ତାଙ୍କ ପୂର୍ବେ ତାଙ୍କ ପିତା ମଧ୍ୟ ପରୀକ୍ଷିତ ହୋଇଥିଲେ, ତତ୍ପରେ ଇସହାକଙ୍କ ଏହି ବୀଜଙ୍କ ମାଧ୍ୟମରେ ସେ ପ୍ରତିଜ୍ଞା କରାଯାଇଥିଲେ, ଅର୍ଥାତ୍ ସମସ୍ତ ଜଗତ ତାହାଙ୍କଠାରେ ଆଶୀର୍ବାଦର ଅଧିକାରୀ ଯେ ହେବେ, ଏପରି ପ୍ରତିଜ୍ଞାକୁ ହାସଲ କରିଥିଲେ। ତତ୍ପରେ ସେପରି ଧରଣର ଜଣେ ପୁରୁଷଙ୍କ ଔରସରୁ ଆଉ ତାଙ୍କ ରକ୍ତ ଏତେ ଅଧିକ ବିଶୁଦ୍ଧ ଥିଲା ଯେ ଏପରିକି ପରମେଶ୍ୱର ସେହି ମାତାଙ୍କୁ ସୁଦ୍ଧା ପଲେଷ୍ଟିୟ ମାନଙ୍କୁ ସ୍ପର୍ଶ କରିବାକୁ ଦେଲେ ନାହିଁ। ଅବ୍ରାହମ ତାହାଙ୍କୁ ଏପରି ବ୍ୟକ୍ତିଙ୍କଠାରେ ସମର୍ପଣ କଲା ପୂର୍ବେ ତାହା ଘଟିଥିଲା। ପରମେଶ୍ୱର ତାଙ୍କ ଗୃହକୁ ମହାମାରୀରେ ସଂହାର କରିଥିଲେ, ପୁଣି କହିଥିଲେ ତୁମ୍ଭେ ମୃତ କଳ୍ପ ଅଟ, ରକ୍ତର ସେହି ପ୍ରଣାଳୀକୁ ବିଶୁଦ୍ଧ ରୂପେ ସୁରକ୍ଷା ରଖିଥିଲେ। ତତ୍ପରେ ସେହି ରିବିକା ଜଣେ ଧର୍ମପ୍ରାଣ ପବିତ୍ର ପରମେଶ୍ୱର ପ୍ରେରିତ ପୁଣି ପରମେଶ୍ୱର ଆହୁତ ଜଣେ ମାତା ଥିଲେ, ଆଉ ସେହି ପବିତ୍ର ବୀଜରୁ ଜଣେ ଅବିଶ୍ୱାସୀ ପୁଣି ଅନ୍ୟ ଜଣେ ବିଶ୍ୱାସୀ ଜାତ ହେଲେ, ବୁଝନ୍ତି ତ। ତେଣୁ ଏହା ପରମେଶ୍ୱରଙ୍କ ଆହ୍ୱାନର ମଧ୍ୟରେ ପୁଣି ପରମେଶ୍ୱରଙ୍କ ନିର୍ବାଚନ ମଧ୍ୟରେ ଅବସ୍ଥାନ କରି ରହିଥାଏ। ଆଉ ଉଭୟ ଜାତ ହେବା ପୂର୍ବେ ପରମେଶ୍ୱର କହିଥିଲେ ଆମ୍ଭେ ଯାକୁବକୁ ପ୍ରେମ କଲୁ କିନ୍ତୁ ଏସୋକୁ ଘୃଣା କଲୁ, ଏଥିପୂର୍ବେ କି ଉଭୟ ଜାତ ହେଲେ ସେ ଏହା ହିଁ କହିଥିଲେ। ତେଣୁ ଆମମାନଙ୍କୁ କିପରି ନିଶ୍ଚିତ ରୂପେ ଅନୁଭବ କରିବାର ଥିଲା ଏହି ଜଣେ ବ୍ୟକ୍ତି ଯାହାଙ୍କ ବିଷୟରେ ପରମେଶ୍ୱର ଆପଣଙ୍କୁ କିଛି କହିଛନ୍ତି, ପୁଣି ତାଙ୍କର ମେଜ ନିକଟକୁ ଆସିବା ନିମନ୍ତେ ପରମେଶ୍ୱର ଆପଣଙ୍କୁ ନିମନ୍ତ୍ରଣ ଦିଅନ୍ତି, ଆଉ ତାଙ୍କର ଗୃହକୁ ଆସିବା ପାଇଁ ନିମନ୍ତ୍ରଣ ଦିଅନ୍ତି, ତତ୍ପରେ ତାଙ୍କର ପୁତ୍ର କିମ୍ବା କନ୍ୟା ହେବାକୁ ଅନୁଗ୍ରହ ପ୍ରଦାନ କରନ୍ତି, ତାଠାରୁ ଅଧିକ କିଛି ବିଷୟ ଶ୍ରେଷ୍ଠ ନୁହେଁ। ସେହି ଦୁଇଟି ପୁତ୍ର ସେମାନଙ୍କର ଆଚରଣକୁ ଆମମାନେ ଯଦି ଲକ୍ଷ୍ୟ କରିବୁ, ତେବେ ସେମାନେ ମଧ୍ୟରୁ ଜଣେ ଆତ୍ମିକ ମାନ ଥିଲେ ଆଉ ସେହି ଜଣଙ୍କ ଯାକୁବ ଥିଲେ, ପୁଣି ବିଧର୍ମୀ ପୁରୁଷ ଜଣକ ଏସୋଉ ଥିଲେ, ତଥାପି ସେମାନେ ଉଭୟ ଧାର୍ମିକ ଥିଲେ। ଆଉ ସେହି ସମାନ ଧରଣର ଆଚରଣଟି ସମସ୍ତ ଯୁଗର ମଧ୍ୟ ଦେଇ କାର୍ଯ୍ୟକାରୀ ହୋଇ ଆସିଥିଲା, ଅଧାର୍ମିକ ପୁଣି ଧାର୍ମିକ ଉଭୟ ଧରଣର ସ୍ୱଭାବ ଅଗ୍ରସର କରି ଆସିଥିଲା। ଏସୋଉ ଜାଗତିକ ମନା ଜଣେ ମନୁଷ୍ୟକୁ ପ୍ରତିନିଧିତ୍ୱ କରିଥିଲେ, ସ୍ୱାଭାବିକ ଧାର୍ମିକ ମନା ବ୍ୟକ୍ତିର ପ୍ରତିନିଧିତ୍ୱ କରିଥିଲେ, କିନ୍ତୁ କଦାପି ଯୋଗ୍ୟ ହୋଇନଥିଲେ। ଏହାକୁ ଫଳପ୍ରଦ କରିବା ପାଇଁ ତାହାଙ୍କଠାରେ ଏହା ବାସ କରିନଥିଲା, ଏହାକୁ କରିପାରିନଥିଲେ। ଜଗତର ବିଗତ ବିଷୟଗୁଡ଼ାକ ଭୁଲିଯିବାକୁ ପୁଣି ଅଧର୍ମତାର ଆଚରଣକୁ ଭୁଲିଯାଇ ତହିଁ ଉପରେ ଜୟଲାଭ କରିବାର କ୍ଷମତାଟି ତାଙ୍କ ମଧ୍ୟରେ ଆଦୌ ନଥିଲା। ସେ ଆପଣା ମଧ୍ୟରେ ତାହାକୁ ହାସଲ କରିବାକୁ ଅକ୍ଷମ ଥିଲେ, ମାତ୍ର ଯାକୁବ ଏହାକୁ କାର୍ଯ୍ୟକାରୀ କରିବାକୁ ତାଙ୍କ ପାଇଁ ତାହା ଖୁବ୍ ସହଜ ସାଧ୍ୟ ବିଷୟ ଥିଲା। ଆଉ ଯାକୁବଙ୍କଠାରେ ଏକମାତ୍ର ଉଦ୍ଦେଶ୍ୟ ନିହିତ ଥିଲା, ସେହି ଜ୍ୟେଷ୍ଠାଧିକାରକୁ ହାସଲ କରିବା ପାଇଁ ତାହା ହିଁ ତାଙ୍କର ଅଭିଳାଷ ଥିଲା, ଯାହାକୁ ସେ ଆବଶ୍ୟକ କରିଥିଲେ। ସେ ଯେ ଏହାକୁ କିପରି ଭାବରେ ହାସଲ କରିଥିଲେ ସେଥିରେ କିଛି କହିବାର ନାହିଁ, କେବଳ ସେହିପରି ଭାବରେ ସେ ଏହାକୁ ଅଧିକାର କରିଥିଲେ। ସେହିପରି ଏକ ପ୍ରକାର ଜନ୍ମଗ୍ରହଣର ସେହି ଆତ୍ମାଟି ତାହା ଆଜିକାଲି ମଧ୍ୟ ଜଗତରେ ଅଦ୍ୟାବଧି ପ୍ରତିନିଧିତ୍ୱ କରୁଅଛି, ପୁଣି ଏହା ବର୍ତ୍ତମାନ ଏକ କେନ୍ଦ୍ରସ୍ଥଳକୁ ଅଗ୍ରସର କରି ଆସୁଅଛି। ଆଧ୍ୟାତ୍ମିକ ବିଶ୍ୱାସୀ ପୁଣି ଜଣେ ସାଂସାରିକ ବ୍ୟକ୍ତି ଜଣେ ଜାଗତିକ ବିଶ୍ୱାସୀ ମଧ୍ୟରେ ଅଗ୍ରସର କରି ଆସୁଅଛି। ସେମାନେ ଉଭୟ ଯେ ଧର୍ମପ୍ରାଣ ନଥିଲେ ଏପରି କଥାକୁ କେହି ଜଣେ ବ୍ୟକ୍ତି ସୁଦ୍ଧା କହିପାରନ୍ତି ନାହିଁ। ସେମାନେ ଏପରି ଥିଲେ, ସେମାନେ ଏପରି କହିନଥିଲେ ଯେ ଜଣେ ମୂର୍ତ୍ତି ପୂଜା କରୁଥିଲେ ପୁଣି ଅନ୍ୟ ଜଣଙ୍କ ପରମେଶ୍ୱରଙ୍କ ଉପାସନା କରୁଥିଲେ, ଏମାନେ ଉଭୟ ଈଶ୍ୱରଙ୍କ ଦାସ ଥିଲେ। ଏହି ବିଷୟବସ୍ତୁ ପରେ ଧର୍ମଶାସ୍ତ୍ରର ଉକ୍ତି ଉପରେ ଏଥିରେ ନିଜର ସମ୍ପୂର୍ଣ୍ଣ ଧ୍ୟାନକୁ ପ୍ରଦାନ କରନ୍ତୁ, ଯେହେତୁ ଏହା ଯେ ଆପଣମାନଙ୍କୁ ସାହାଯ୍ୟ କରିବ ସେଥିରେ ମୁଁ ନିଶ୍ଚିତ ଅଟେ, ବୁଝନ୍ତି ତ। ତତ୍ପରେ ମୋତେ ପ୍ରଭୁ ପ୍ରଭୁ ବୋଲି ଡାକନ୍ତି ଏପରି ପ୍ରତ୍ୟେକ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବେ ନାହିଁ, ମାତ୍ର ଯେ ମୋର ସ୍ୱର୍ଗସ୍ଥ ପିତାଙ୍କ ଇଚ୍ଛା ସାଧନ କରେ ସେ ପ୍ରବେଶ କରିବ। ପୁଣି ଆପଣମାନେ ଯଦି ଧ୍ୟାନ ଦିଅନ୍ତି, ଯାକୁବଙ୍କର କେବଳ ଏକମାତ୍ର ଅଭିଳାଷ ଥିଲା ଯାହାକୁ ସେ ଆବଶ୍ୟକ ମଣିଥିଲେ, ଯେହେତୁ ବାକ୍ୟାନୁସାରେ ସକଳ ପ୍ରକାରର ଆଶୀର୍ବାଦ ପୁଣି ଉତ୍ତମ ବରଦାନ ଗୁଡ଼ିକ ଜ୍ୟେଷ୍ଠାଧିକାର ମଧ୍ୟରେ ନିହିତ ଥିଲା। ଆଉ ଯାକୁବ ତାହା ହିଁ ତାଙ୍କର ଏକମାତ୍ର ନିର୍ଣ୍ଣାୟକ ବିଷୟ ଥିଲା, ଗୋଟିଏ ମାତ୍ର ସଂକଳ୍ପ ଯାହାକୁ ସେ ନିଜର ବିଚାର ବୁଦ୍ଧିରେ ସଜାଇ ରଖିଥିଲେ ତାହା ସେହି ଜ୍ୟେଷ୍ଠାଧିକାରକୁ ଲାଭ କରିବାର ଉଦ୍ଦେଶ୍ୟ ଥିଲା, ମାତ୍ର ଏସୋଉ ଏହାକୁ ତୁଚ୍ଛ କରିଥିଲେ। ଯଦିଓ ସେ ଏହାର ଅଧିକାରୀ ସ୍ୱରୂପ ଥିଲେ, ତଥାପି ସେ ଏହା ନିମନ୍ତେ ଲଜ୍ଜାବୋଧ କରିଥିଲେ, କିନ୍ତୁ ଯାକୁବ ଏହାକୁ ଆବଶ୍ୟକ ମଣିଥିଲେ। ଏହାକୁ ସେ ଯେ କିପରି ହାସଲ କଲେ ସେଥିପାଇଁ ଭାବିବାର କିଛି ନାହିଁ, ସେ ଏହାକୁ ଆବଶ୍ୟକ ମଣିଥିଲେ। ଆଜିକାଲିର ଆତ୍ମିକ ମାନା ବିଶ୍ୱାସୀ ସହିତ ତାହା ହିଁ ନିର୍ଣ୍ଣାୟକ ପନ୍ଥା ଅଟେ। ଆପଣମାନେ ତାଙ୍କ ପ୍ରତି କେତେ ପରିହାସ କଥା କହନ୍ତି, ସେ ତାହାକୁ କଦାପି ଭୃକ୍ଷେପ କରନ୍ତି ନାହିଁ। ଆପଣ ଯେ କେତେ ବ୍ୟଙ୍ଗ୍ୟୋକ୍ତି କରନ୍ତି ଜଣେ ଜାଗତିକ ମତା ବ୍ୟକ୍ତିଙ୍କ ପ୍ରତି, ସେ ଯେ କେତେ ଅସମ୍ଭବ ଧରଣର ଆଚରଣକୁ ଦେଖାନ୍ତି, ପୁଣି ତାଙ୍କୁ କିପରି ଧରଣର ଆଚରଣକୁ ଦେଖାଇବାକୁ ପଡ଼ିଥାଏ, ସେ କଥାକୁ ସେ ଆଦୌ ଧ୍ୟାନ ଦିଅନ୍ତି ନାହିଁ। ତାଙ୍କର ତ ଏକମାତ୍ର ଉଦ୍ଦେଶ୍ୟ ଜ୍ୟେଷ୍ଠାଧିକାର ଅଟେ, ସେ ଈଶ୍ୱରଙ୍କ ନିକଟରେ ପହଞ୍ଚିବାକୁ ଚାହାନ୍ତି। ଯେହେତୁ ଏହା ତାହାଙ୍କଠାରେ ଜାତ ହୋଇଅଛି, ସେ ଏହାକୁ କୌଣସି ପ୍ରକାରେ ହାତଛଡ଼ା କରିପାରନ୍ତି ନାହିଁ। ଯାକୁବ ଶବ୍ଦର ଅର୍ଥ ପ୍ରତାରଣାକାରୀ କିମ୍ବା ପ୍ରତାରକ ଅଟେ, କିନ୍ତୁ ଅନ୍ୱେଷଣ କରି ପାଇଲା ଉତ୍ତାରେ, ପୁଣି ଜ୍ୟେଷ୍ଠାଧିକାରର ଅଧିକାର ମଧ୍ୟକୁ ଅଗ୍ରସର କଲା ଉତ୍ତାରେ ସେ ପରିବର୍ତ୍ତନ ହୋଇଯାଇଥିଲେ। ତାହା ତ ଜାଗତିକ ସ୍ୱଭାବର ପରିବର୍ତ୍ତନ ଥିଲା। ତତ୍ପରେ ସେ ଯାକୁବ ନାମରେ ଅର୍ଥାତ୍ ପରମେଶ୍ୱରଙ୍କ ସହିତ ଜଣେ ଯୋଦ୍ଧା ରୂପେ ନାମିତ ହୋଇଥିଲେ, ଯିଏକି ଈଶ୍ୱରଙ୍କ ସହିତ ସଂଗ୍ରାମ କରିଥିଲେ। ଆଜିକାଲି ସେହି ଜାଗତିକ ମାନା ବିଶ୍ୱାସୀ ଜଣକ ପରି, ଯିଏକି ଏପରି କହିଥାଏ, ଆରେ ବା ଯେତେ ଦିନ ପର୍ଯ୍ୟନ୍ତ ମୁଁ ଉପାସନାଳୟକୁ ଯାଏ, ପୁଣି ଯାହା ଉତ୍ତମ ଆଉ ସଠିକ ବିଷୟ ତାହାକୁ ମୁଁ କହିଥାଏ, ଏହା କଣ ଭିନ୍ନତାକୁ ଉତ୍ପନ୍ନ କରିଥାଏ? ତାହା ତ ଏସର ଦଳଟି ଅଟେ, ସେ ତ ତଥାପି ଥଟ୍ଟା ପରିହାସ କରିଥାଏ, ପୁଣି ଜ୍ୟେଷ୍ଠାଧିକାରକୁ ତୁଚ୍ଛ କରିଥାଏ, ଏହା ପାଇଁ କିଛି ଭୃକ୍ଷେପ କରେ ନାହିଁ। କିନ୍ତୁ ଯାକୁବ ତ ଏହାକୁ ଆଦର କରିଥିଲେ, ଶ୍ରେଷ୍ଠ ବୋଲି ବିବେଚନା କରିଥିଲେ। ପୁଣି ଆଜିକାଲି ଆତ୍ମିକ ମାନା ବ୍ୟକ୍ତି ଜଣକ, ପୁଣି ଆତ୍ମିକ ମାନା ନାରୀ ଜଣକ, ଯିଏକି ନିର୍ବାଚିତ ହୋଇଥିଲେ ଅନନ୍ତ ଜୀବନର ଅଂଶୀ ହେବାକୁ ପରମେଶ୍ୱରଙ୍କରୁ ପୂର୍ବରୁ ନିରୂପିତ ଥିଲେ, ସେମାନେ ଯାହା କିଛି ସମ୍ପଦ ଅଧିକାରୀ ଥିଲେ, ସେ ସବୁକୁ ସେମାନଙ୍କୁ ଯଦି ନିହାତି ପକ୍ଷେ ବିକ୍ରୟ କରିବାକୁ ହିଁ ଅଛି, ରାଷ୍ଟ୍ରର ସମସ୍ତ ମଣ୍ଡଳୀର ସମସ୍ତ ପୁସ୍ତକ ମଧ୍ୟରୁ ଯଦିଓ ସେମାନଙ୍କ ନାମକୁ ସେମାନଙ୍କୁ ନିହାତି ପକ୍ଷେ କାଟି ପକାଇବାକୁ ପଡ଼ିଥାଏ, ଏହା ସତ୍ତ୍ୱେ ସେମାନେ ଏହି ଜ୍ୟେଷ୍ଠାଧିକାରକୁ ଆବଶ୍ୟକ କରନ୍ତି। ଏହା ତ କେବଳ ଏକମାତ୍ର ବିଷୟ ଅଟେ ଯାହାକି ସେମାନଙ୍କର ଚିନ୍ତା ବିଷୟ ହୋଇଥାଏ, ସେହି ଜ୍ୟେଷ୍ଠାଧିକାରକୁ ହାସଲ କରିବାର ବିଷୟଟି ହୋଇଥାଏ, ତାହା ହିଁ ସବୁକିଛି ଉଦ୍ଦେଶ୍ୟ ଅଟେ। କିପରି କେଉଁ ସ୍ତରରେ ଥାଇ ସେମାନଙ୍କୁ ଆସିବାକୁ ପଡ଼ିଥିଲା, ସେଥିରେ କିଛି ହେଲେ ଯାଇ ଆସେ ନାହିଁ। ଯଦି ବେଦୀ ନିକଟରେ ଆସି ସେମାନଙ୍କୁ ସମବେତ ହେବାକୁ ପଡ଼ିଥାଏ, ପୁଣି କଇଁ କଇଁ ହୋଇ କାନ୍ଦିବାକୁ ପଡ଼ିଥାଏ, ଆଉ ଚାରିଆଡ଼କୁ ସେମାନଙ୍କୁ ଯଦି ନିହାତି ପକ୍ଷେ ଦୌଡ଼ାଦୌଡ଼ି କରିବାକୁ ପଡ଼ିଥାଏ, ତତ୍ପରେ ପଛକୁ ଫେରିଯାଇ ସବୁକିଛି କାର୍ଯ୍ୟକୁ ସଠିକ ରୂପେ କରିବାକୁ ପଡ଼ିଥାଏ, ପୁଣି ସେମାନେ ଯାହା କିଛି ସମ୍ପଦର ଅଧିକାରୀ ହୋଇଥାନ୍ତି ସେ ସବୁକୁ ବିକ୍ରୟ କରିବାକୁ ପଡ଼ିଥାଏ, କିମ୍ବା ଜଣେ ପ୍ରବାସୀ ଆଉ ବିଦେଶୀ ହୋଇଯିବା ଉଦ୍ଦେଶ୍ୟରେ ସେମାନଙ୍କୁ ସବୁକିଛି ବିବାହକୁ ତ୍ୟାଗିବାକୁ ପଡ଼ିଥାଏ, ଏହା କିଛି ଗୁରୁତ୍ୱକୁ ପ୍ରଦାନ କରେ ନାହିଁ। ସେମାନେ ଜ୍ୟେଷ୍ଠାଧିକାରକୁ ଅଧିକାର କରିଥାନ୍ତି, ସେହି ଜ୍ୟେଷ୍ଠାଧିକାରଟି ତାହା ହିଁ ସବୁକିଛି ଅଟେ ଯାହା ପାଇଁ ସେମାନେ ବଡ଼ ଆଗ୍ରହୀ ଅଟନ୍ତି। ଏପରି ଧରଣ ଲୋକମାନଙ୍କୁ ଆଦୌ ଦୋଷୀ କରନ୍ତୁ ନାହିଁ, ସେମାନେ ଏହାକୁ ଆଦୌ ହାତଛଡ଼ା କରିପାରନ୍ତି ନାହିଁ, ଯେହେତୁ ଏଥିନିମନ୍ତେ ସେମାନେ ନିରୂପିତ ହୋଇସାରିଥିଲେ ଏବଂ ଏଥିରେ ସେମାନଙ୍କୁ ନିହାତି ପକ୍ଷେ ନିରୂପିତ ହୋଇ ରହିବାକୁ ପଡ଼ିଥିଲା। ତତ୍ପରେ ଆମମାନେ ଲକ୍ଷ୍ୟ କରୁ ଯେ ଏହି ଦୁଇ ଜଣ ଜାଗତିକ ପୁଣି ଆତ୍ମିକ ବ୍ୟକ୍ତିଗଣ ଏହିପରି ଆଚରଣ ବିଷୟଟି ସର୍ବଦା ଏଥିରେ ସଂଗଠିତ ହୋଇଥିଲା। ଆଜିକାଲି ତାହା ହିଁ ସେପରି ଧରଣର ପନ୍ଥା ଅଟେ, ଏହା ସବୁବେଳେ ସେପରି ଧରଣ ହୋଇ ଆସିଅଛି। କୈନ ଓ ହେବଲ ଏଦନ ଉଦ୍ୟାନ ମଧ୍ୟରେ ଏଦନ ଯେତେବେଳେ ସୃଷ୍ଟି ହେଲା, ମନୁଷ୍ୟ ପାଇଁ ନିଜର ନିରୂପଣକୁ ସାବ୍ୟସ୍ତ କରିବା ଅଭିପ୍ରାୟରେ ସେଠାରେ ଦୁଇଟି ବୃକ୍ଷ ଥିଲା, ଗୋଟାକରେ ସେ ଜ୍ଞାନର ଅଧିକାରୀ ହେଲା, ପୁଣି ଅପରଟିରେ ସେ ଜୀବନର ଅଂଶୀ ହେଲା। ସେଠାରେ କୈନ ଆଉ ହେବଲ ନାମକ ଦୁଇ ଜଣ ପୁତ୍ର ଥିଲେ, ସେମାନେ ଉଭୟ ଧର୍ମପ୍ରାଣ ଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଅନନ୍ତ ଜୀବନକୁ ବାଞ୍ଛା କଲେ, ପୁଣି ବିଶ୍ୱାସ ଦ୍ୱାରା ଜଣେ କୈନଙ୍କ ଠାରୁ ଅଧିକ ଉତ୍ତମ ବଳିଦାନ ଅର୍ପଣ କଲେ। ଆଜିର ମଣ୍ଡଳୀ ଗୁଡାକର ଏକ ସିଦ୍ଧ ନମୁନା ଅଟେ, ଜାଗତିକ ମାନା ମଣ୍ଡଳୀ ଆଉ ଆତ୍ମିକ ମାନା ମଣ୍ଡଳୀର ଏକ ସିଦ୍ଧ ନମୁନା ଅଟେ, ପୁଣି ଏଥିରେ କୌଣସି ସନ୍ଦେହର କାରଣ ନାହିଁ। କିନ୍ତୁ ଏତେବେଳେ ମୁଁ ତାହା ଉଭୟ ମଣ୍ଡଳୀର ସମ୍ବନ୍ଧରେ କହୁଅଛି, ପୁଣି ଟେପ୍ ଗୁଡାକର ମାଧ୍ୟମରେ ସମ୍ଭବତଃ ଶତଶତ ହଜାର ହଜାର ସଂଖ୍ୟକ ଲୋକଙ୍କ ନିକଟରେ ସେ ବିଷୟକୁ ପ୍ରକାଶ କରିବ। ମାତ୍ର ଧ୍ୟାନ ଦିଅନ୍ତୁ, ସ୍ୱାଭାବିକ ମଣ୍ଡଳୀଟି ଏହା ତ କେବଳ ଶାରୀରିକ ମଣ୍ଡଳୀ ଅଟେ, ସେହି ଛୋଟକାଟ ବିଷୟର ଉର୍ଦ୍ଧ୍ୱରେ ସେମାନେ କଦାପି ଯିବାକୁ ସକ୍ଷମ ହେବେ ନାହିଁ। ଅର୍ଥାତ୍ ମୁଁ ମଣ୍ଡଳୀରେ ଯୋଗଦାନ କରିଥିଲି, ମୁଁ ଯଦି ଉପାସନାଳୟକୁ ଯାଏ, ଯଦି ମୁଁ କରିପାରିଲା ଭଳି ସବୁଠାରୁ ଭଲ କାର୍ଯ୍ୟ କରେ, ତାହା ହିଁ ସବୁକିଛି ବିଷୟ ଅଟେ ଯାହାକୁ ଈଶ୍ୱର ଆବଶ୍ୟକ କରନ୍ତି, ପୁଣି ତାହା ହିଁ ସମାନ ଧରଣର କାର୍ଯ୍ୟ ଅଟେ ଯାହାକୁ କୈନ କରିଥିଲେ। ସେ ଫେରି ଚାଲିଗଲେ, ପୁଣି ବେଦୀଟିଏ ନିର୍ମାଣ କଲେ, ସେ ଏକ ବଳିଦାନକୁ ପ୍ରସ୍ତୁତ କରି ଅର୍ପଣ କଲେ, କ୍ଷେତ୍ରର ଫଳ ଗୁଡାକୁ ଆଣିଲେ, ଆଉ ସେ କହିଲେ, ହେ ଈଶ୍ୱର, ଏହି ସ୍ଥାନରେ ଏହା ହିଁ ଅଟେ। ସବୁଠାରୁ ଉତ୍ତମ ବଳିଦାନ ଏହା ଅଟେ ଯାହାକୁ ମୁଁ ଆଣିଲି। ଏହାକୁ ସ୍ୱୀକାର କରନ୍ତୁ ଅଥବା ଏହାକୁ ଅସ୍ୱୀକାର କରନ୍ତୁ, ତାହିଁ ସେହି ପନ୍ଥାଟି ଅଟେ ଯାହାକୁ ଜଣେ ଶାରୀରିକ ମନା ବିଶ୍ୱାସୀ ଆଜିକାଲି ବିଶ୍ୱାସ କରେ। ହେ ଈଶ୍ୱର, ମୁଁ ଉପାସନାଳୟକୁ ଯିବି, ମୁଁ ପାଇପାରିବା ଠାରୁ ଭଳି ସବୁଠାରୁ ଉତ୍ତମ ଦଳରେ ଯୋଗଦାନ କରିବି। ମୋର ସମସ୍ତ ପ୍ରାପ୍ୟ ମୁଁ ମଣ୍ଡଳୀକୁ ପ୍ରଦାନ କରିବି। ଯାହା ଉତ୍ତମ ଧରଣର କାର୍ଯ୍ୟ ତାହାକୁ ମୁଁ କରିବି। ବର୍ତ୍ତମାନ ମୁଁ କରିପାରିବା ଭଳି ସବୁଠାରୁ ଉତ୍ତମ ବିଷୟ ଏଠାରେ ରହିଅଛି। ବିଧବାମାନଙ୍କ ପାଇଁ କିଛି କୋଇଲା ଆଣିବା ପାଇଁ ମୁଁ ସାହାଯ୍ୟ କରିବି, କିମ୍ବା ସାନ ପିଲାମାନଙ୍କୁ କିଛି ଲୁଗାପଟା ଦେବି। ସେହିସବୁ କାର୍ଯ୍ୟ ଉତ୍ତମ ଅଟେ, ଏଗୁଡ଼ିକ ବିରୁଦ୍ଧରେ କିଛି ହେଲେ କଥା କହିବାର ନାହିଁ, କିନ୍ତୁ ତାହା ହିଁ ଏହା ଅଟେ, ତାହା ହିଁ ସବୁକିଛି ବିଷୟ ଅଟେ। ଯଦି ଆପଣ ଏହାକୁ ଆବଶ୍ୟକ କରନ୍ତି, ଏହାକୁ ଯଦି ଗ୍ରହଣ କରି ନିଅନ୍ତି, ଯଦି ଆପଣ ଗ୍ରହଣ ନ କରନ୍ତି, ତେବେ ଆପଣଙ୍କୁ ଏହା ଗ୍ରହଣ କରିବାକୁ ଆଦୌ ଆବଶ୍ୟକ ପଡ଼େ ନାହିଁ। ପୁଣି ତାହା ହିଁ ତ ମଣ୍ଡଳୀର, ଆଜିକାଲିର ଶାରୀରିକ ମନା ମଣ୍ଡଳୀର ଏକ ପ୍ରକାର ଆଚରଣ ଅଟେ, କିନ୍ତୁ ଆତ୍ମିକ ମନା ମଣ୍ଡଳୀଟି ହେବଲ ପ୍ରକାଶନ ଦ୍ୱାରା, ଅନୁଗ୍ରହ ଦ୍ୱାରା ସେ ଏହାର ବହୁ ଦୂରର ବିଷୟକୁ ଦେଖିପାରିଥିଲେ। ପୁଣି କୈନଙ୍କ ଅପେକ୍ଷା ସେ ଅଧିକ ଉତ୍କୃଷ୍ଟତର ବଳିଦାନକୁ ଉତ୍ସର୍ଗ କରିଥିଲେ, ଆଉ ଈଶ୍ୱରଙ୍କଠାରେ ଏହା ତାଙ୍କର ଧାର୍ମିକତାକୁ ପ୍ରମାଣିତ କରିଥିଲା। ଇସ୍ମାଏଲ ପୁଣି ଇସହାକଙ୍କ କ୍ଷେତ୍ରରେ ସେହି ଏକ ପ୍ରକାରର ଘଟଣା ଘଟିଥିଲା। ଜଣେ ସେ ଶାରୀରିକ ଅଭିଳାଷର ଅନୁଯାୟୀ ଥିଲେ, ପୁଣି ଅନ୍ୟ ଜଣଙ୍କ ଆତ୍ମାଙ୍କ ଅନୁରୂପୀ ଥିଲେ। ଜଣେ ଦାସୀ କନ୍ୟା ଠାରୁ ଥିଲେ, ପୁଣି ଅନ୍ୟ ଜଣଙ୍କ ସ୍ୱାଧୀନା ନାରୀଙ୍କ ଗର୍ଭରୁ ଥିଲେ। ଏହି ସମାନ ଧରଣ ଘଟଣାଟି ଇସ୍ରାଏଲ ପୁଣି ମୟାବର କ୍ଷେତ୍ରରେ ଘଟିଥିଲା। ଦୁଇଟି ଶ୍ରେଷ୍ଠ ମଣ୍ଡଳୀ ସମବେତ ରୂପେ ଏକତ୍ରିତ ହୋଇଥିଲେ, ଆଉ ଆପଣାର ପ୍ରତିଜ୍ଞିତ ଦେଶ ଆଡ଼କୁ ଇସ୍ରାଏଲ ଅଗ୍ରସର କରିବାକୁ ଯେତେବେଳେ ଇଚ୍ଛା କରୁଥିଲା, ଆତ୍ମିକ ମନା ମଣ୍ଡଳୀଟି, ଯାକୁବଙ୍କର ପ୍ରଜାଗଣ, ଇସ୍ରାଏଲ ପ୍ରଜା ସେମାନଙ୍କ ଯାତ୍ରାପଥରେ ଥିଲେ। ଏସୋର ସନ୍ତାନଗଣ, ମୟାବୀୟ ଗଣ, ଅତି ସୁପ୍ରସିଦ୍ଧ, ଅତି ସବଳ, ସୁନ୍ଦର ମଣ୍ଡଳୀଟି ସେମାନଙ୍କ ସହିତ ଭେଟ କରିଥିଲା। ତତ୍ପରେ ମଣ୍ଡଳୀର ମହାନ ନେତା ବାଲାମ ଆପଣା ଭାତୃଗଣଙ୍କୁ ସାପ ଦେବାକୁ ସେଠାକୁ ଆସିଲେ, କିନ୍ତୁ ସେ ଯେ ଆପଣାର ଭାଇମାନଙ୍କୁ ସାପ ଦେଇ ପାରନ୍ତି ନାହିଁ ସେ ବିଷୟକୁ ସେ ବୁଝିଲେ। ସେ ଆପଣା ଚକ୍ଷୁଜୟର ଅନ୍ଧତ୍ୱପଣିଆ ଯୋଗୁଁ ପରାଜିତ ହେଲେ। ପୂର୍ବରୁ ନିର୍ମିତ ହୋଇଥିବା ଯୋଜନାକୁ ଲକ୍ଷ୍ୟ କରିବା ପାଇଁ ସେ ପରାସ୍ତ ହୋଇଥିଲେ, ତାହାକୁ ପୁଣି ଈଶ୍ୱରଙ୍କ ବଚନ ବୁଝିବା ନିମନ୍ତେ ସେ ଅସଫଳ ହୋଇଥିଲେ। ପ୍ରଥମେ ବିଶ୍ୱାସ ଶ୍ରବଣରୁ ଜାତ ହୁଏ, ଶ୍ରବଣ ଈଶ୍ୱରଙ୍କ ବାକ୍ୟରୁ ହୁଏ। ତତ୍ପରେ ଜଣେ ବିଶ୍ୱାସୀ ଏହାକୁ ଶ୍ରବଣ କରେ, ଏହାକୁ ବୁଝିଥାଏ, ପୁଣି ଏହା ଉପରେ କାର୍ଯ୍ୟ କରିଥାଏ। ଏହି ଜଣେ ଶାରୀରିକ ମନୁଷ୍ୟ ଏହାକୁ ଶୁଣିବ, ଏହାର ଶବ୍ଦକୁ ଶୁଣିବ, କିନ୍ତୁ କଦାପି ନୁହେଁ। ଶୁଣିବାର ଅର୍ଥ ଏହାକୁ ବୁଝିବା ଅଟେ। ଏହାକୁ ଧ୍ୟାନ ଦିଅନ୍ତୁ, ଏହାର ଅର୍ଥ କୌଣସି ବ୍ୟକ୍ତିକୁ ଧ୍ୟାନର ସହିତ ଦେଖିବା, କିନ୍ତୁ ଏହାକୁ ଦେଖିବା ତାହାର ଅର୍ଥ ଏହା ବୁଝିବା ଅଟେ। ସେହି ଜଣେ ବ୍ୟକ୍ତି ନୂତନ ରୂପେ ଜନ୍ମଗ୍ରହଣ ନ କଲେ ସେ ଏହାକୁ ଦେଖିପାରେ ନାହିଁ, କିମ୍ବା ଈଶ୍ୱରଙ୍କ ରାଜ୍ୟକୁ ବୁଝିପାରେ ନାହିଁ। ତତ୍ପରେ ଏହି ସ୍ଥାନଟିର ଆରକୁ ଇସ୍ରାଏଲ ଆସି ଉପସ୍ଥିତ ହେଲା, ପରମେଶ୍ୱରଙ୍କ ପ୍ରତିଜ୍ଞାର ସହିତ ଥାଇ ଆସୁଥିଲା। ଅର୍ଥାତ୍ ସେମାନେ ପ୍ରତିଜ୍ଞିତ ଦେଶ ଆଡ଼କୁ ଅଗ୍ରସର କରୁଥିଲେ। ସେମାନେ ଅବିଶ୍ୱାସୀଗଣ ନଥିଲେ, ମାତ୍ର ବିଶ୍ୱାସୀଗଣ ଥିଲେ। ସେହି ଈଶ୍ୱରଙ୍କଠାରେ ବିଶ୍ୱାସୀଗଣ ଥିଲେ, ସେହି ଈଶ୍ୱରଙ୍କଠାରେ ବିଶ୍ୱାସୀଗଣ ଥିଲେ, ଯାହାଙ୍କୁ ଇସ୍ରାଏଲ ପ୍ରଜା ଜାଣିଥିଲେ, ବାହାରି ଆସିଲେ, ପୁଣି ଭାଇମାନଙ୍କୁ ଶପଥ ଦେବା ନିମନ୍ତେ ଯତ୍ନ କଲେ, କାରଣ ତାହାଙ୍କର ଭାଇଟି ଯେ ଅଟେ ଏପରି ସେ କହିଥିଲେ। ନିଶ୍ଚିତ ରୂପେ ଧାର୍ମିକ ଅଧାର୍ମିକ ଥିଲେ, ଯାହା ମନ୍ଦ କାର୍ଯ୍ୟ ଥିଲା ସେହି ସବୁ କାର୍ଯ୍ୟକୁ ସେ କରିଥିଲେ, କିନ୍ତୁ ଆପଣ ଧ୍ୟାନ ଦିଅନ୍ତୁ, ସେ ନିର୍ବାଚନ ବୁଝିବା ପାଇଁ ଅକ୍ଷମ ଥିଲେ। ଏସୋ ଆଉ ଯାକୁବଙ୍କ ସହିତ ଠିକ୍ ସମାନ ଧରଣର ଆଚରଣ ଦେଖିବାକୁ ମିଳିଥିଲା। ଏସୋ ଜଣେ ଉତ୍ତମ ଚରିତ୍ର ଲୋକ ବୋଲି ବୁଝାପଡୁଥିଲେ, ସେ ବସବାସ କରିଥିଲେ, ପୁଣି ଏକାଧିକ ସାମାଜିକ ବାଦାନ୍ୟ କାର୍ଯ୍ୟକୁ କରିଥିଲେ। ସେ ଆପଣାର ବୃଦ୍ଧ ଅନ୍ଧ ପିତାଙ୍କର ଯତ୍ନ ନେଇଥିଲେ, ତାଙ୍କ ଚକ୍ଷୁରେ ଦୃଷ୍ଟିଶକ୍ତିକୁ ଲାଭ କରାଇଥିଲେ, ପୁଣି ତାଙ୍କର ଯତ୍ନ ନେଇଥିଲେ, ଆଉ ସେ ଜଣେ ଉତ୍ତମ ସ୍ୱଭାବର ପୁତ୍ର ଥିଲେ। ଶାରୀରିକ ମନା ବ୍ୟକ୍ତିଗଣ ଅନେକ ଗୁଡ଼ିଏ କାର୍ଯ୍ୟ ଧର୍ମର ପନ୍ଥାରେ ଥାଇ କରିଥାନ୍ତି, ସକଳ ସମାଜକୁ ସାହାଯ୍ୟ କରିଥାନ୍ତି, ତତ୍ପର ଲୋକମାନଙ୍କ ପାଇଁ ଚିକିତ୍ସାଳୟର ବିଲ୍ ଗୁଡ଼ାକୁ ପ୍ରଦାନ କରିଥାନ୍ତି, ପୁଣି ଧାର୍ମିକତାର କାର୍ଯ୍ୟଗୁଡ଼ାକୁ କରନ୍ତି, କିନ୍ତୁ ତାହା ତ ସେପରି ନୁହେଁ ଯାହା ବିଷୟରେ ମୁଁ ଏତେବେଳେ କଥାବାର୍ତ୍ତା କରୁଅଛି। ମୋଆବ ଉତ୍ତମ ଥିଲା, ଏକ ଶ୍ରେଷ୍ଠ ରାଷ୍ଟ୍ର ଥିଲା, ତାର ଜଣେ ଭାଇ ଥିଲା। ତତ୍ପରେ ଯାକୁବ ସବୁ କିଛି କାର୍ଯ୍ୟକୁ କରିଥିଲେ। ସେ ଜଣେ ବିଧର୍ମୀ ଆଚରଣର ବ୍ୟକ୍ତି ଥିଲେ, ତଥାପି ସେ ଗୋଟିଏ ମାତ୍ର ବିଷୟ ତାଙ୍କୁ ଅଧିକାର କରିବାକୁ ହିଁ ପଡିଥିଲା, ତାହା ତ ସେହି ପ୍ରତିଜ୍ଞାକୁ ହାସଲ କରିବା ବିଷୟ ଥିଲା, ସେ ଜ୍ୟେଷ୍ଠାଧିକାରକୁ ହାସଲ କରିବାର ବିଷୟ ଥିଲା। ଇସ୍ରାଏଲ ଆସି ପହଞ୍ଚିଲା ସେହି ସମାଧାନ ଲକ୍ଷ୍ୟକୁ ପୋଷଣ କରି ଯାକୁବଙ୍କ ସନ୍ତାନଗଣ ଆସି ଉପସ୍ଥିତ ହେଲେ। ତେବେ କିଏ ଯେ ତଥାପି କିଏ ଯୋଗ୍ୟ ବୋଲି ବିବେଚନା ହେବାକୁ ଯାଉଛି। ବାଲାମ ସାତଟି ବେଦୀ ପ୍ରସ୍ତୁତ କଲେ, ସେଠାରେ ଇସ୍ରାଏଲ ମଧ୍ୟରେ ସାତଟି ବେଦୀ ରହିଥିଲା। ବାଲାମ ବିଶୁଦ୍ଧ ପଶୁମାନଙ୍କର ସାତଟି ବଳିଦାନକୁ ଉତ୍ସର୍ଗ କଲେ, ଇସ୍ରାଏଲ ବିଶୁଦ୍ଧ ପଶୁମାନଙ୍କର ସାତଟି ବଳିଦାନକୁ ମଧ୍ୟ ଉତ୍ସର୍ଗ କଲେ। ସେହି ସ୍ଥାନରେ ପ୍ରକାରାନ୍ତରେ ସେମାନେ ଏହାକୁ ବିଧିବିଧାନ ଅନୁସାରେ ଗ୍ରହଣ କରିଥିଲେ। ଇସ୍ରାଏଲ ଯେପରି ଆଶ୍ରମ ବିଶିଷ୍ଟ ଥିଲା, ମୟାବ ମଧ୍ୟ ଠିକ ସେତିକିଟା ଧାର୍ମିକ ମନା ଥିଲା। ଯାକୁବ ଯେତିକିଟା ଧାର୍ମିକ ଥିଲେ, ଏସୋ ମଧ୍ୟ ଠିକ ସେତିକିଟା ଧାର୍ମିକ ଥିଲେ। ତତ୍ପରେ ହେବଲ ଯେତିକିଟା ଧାର୍ମିକ ଥିଲେ, କୈନ ମଧ୍ୟ ଠିକ ସେତିକିଟା ଧାର୍ମିକ ଥିଲେ। କିନ୍ତୁ ଏହା ତ ନିର୍ବାଚନ ଅଟେ, ଯାହାକି ଅବସ୍ଥାକୁ ଦୃଢ଼ୀଭୂତ କରିଥାଏ। କିପରି ଧରଣର ଅନ୍ଧତ୍ୱ ସ୍ୱଭାବ! ଏସୋଙ୍କର ସନ୍ତାନଗଣ ଏତେ ଅନ୍ଧ ଥିଲେ, ଆତ୍ମୀୟ ରୂପେ ସେପରି କହୁଛି। ମୟାବୀୟଗଣ ଇସ୍ରାଏଲ ଉପରେ ନଜର ପକାଇଲେ ଆଉ କହିଲେ, ତା ଆଡ଼କୁ ଟିକେ ଦେଖ ତ, ସେମାନେ ସଂଗଠନଟିଏ ନୁହନ୍ତି, ସେମାନେ ମୂର୍ଖମାନଙ୍କର ଏକ ଦଳ ଅଟନ୍ତି, ସେମାନେ ତମ୍ବୁ ଗୁଡ଼ାକ ମଧ୍ୟରେ ବାସ କରନ୍ତି, ଆଉ ଆମମାନେ ଏକ ମହାନ ରାଷ୍ଟ୍ର ଅଟୁ। ସେମାନେ ମନ୍ଦକର୍ମ କରିଥିଲେ, ସେମାନେ ନିଜ ମଧ୍ୟରେ କୌଣସି ସଂଗଠନକୁ ହାସଲ କରିନାହାନ୍ତି, ସେମାନେ ତ ଚାରିଆଡ଼କୁ ବୁଲାବୁଲି କରୁଅଛନ୍ତି, ଜଣେ ଭାବବାଦୀଙ୍କୁ ଅନୁସରଣ କରୁଅଛନ୍ତି, ତଥାପି ପିତ୍ତଳ ସର୍ପକୁ ଦେଖିବା ପାଇଁ ଏମାନେ ଅକୃତକାର୍ଯ୍ୟ ହୋଇଥିଲେ। ତତ୍ପରେ ପ୍ରହରିତ ପ୍ରସ୍ତର ସେମାନଙ୍କ ଅଗ୍ରତେ ଯାଉଥିଲେ, ପ୍ରତିଜ୍ଞା ଦେଶକୁ ପରମେଶ୍ୱରଙ୍କ ଅଲୌକିକ ନିୟମକୁ ଅନୁସରଣ କରୁଥିବା ସେହି ଆହୁତ ହୋଇଥିବା ପୁଣି ମନୋନୀତ ହୋଇଥିବା ଦଳକୁ ବୁଝିବା ନିମନ୍ତେ ସେମାନେ ଅକ୍ଷମ ହୋଇଥିଲେ। ଆଜିକାଲି ତାହା ହିଁ ଯେପରି ଧରଣ ଅଟେ, ସେମାନେ କହନ୍ତି ଏହା ଧାର୍ମିକ ମାନଙ୍କର ଏକ ଦଳ ଅଟେ, ଏହା ତ ଏପରି ଦଳ ଲୋକ ଅଟନ୍ତି ଯିଏକି ଏହା ତାହା କିମ୍ବା ଅନ୍ୟଟି ଏପରି ଅଟେ। ତଥାପି ଏହା ଯେ ଈଶ୍ୱରଙ୍କ ନିର୍ଦ୍ଦେଶକୁ ଅନୁସରଣ କରୁଅଛି, ତାହାକୁ ସେମାନେ ବୁଝିବାକୁ ଅକ୍ଷମ ଥିଲେ। ଇସ୍ରାଏଲ ପ୍ରତିଜ୍ଞିତ ଦେଶର ମାର୍ଗରେ ବ୍ୟବସ୍ଥିତ ହୋଇ ରହିଥିଲା। ପରମେଶ୍ୱର ନିଜର ବାକ୍ୟରେ ଏକ ପ୍ରତିଜ୍ଞାକୁ ସ୍ଥିର କରି ସାରିଥିଲେ। ଯାକୁବ ସେହି ଜ୍ୟେଷ୍ଠାଧିକାରକୁ ଖୋଜି ପାଇବାକୁ ନିରୂପଣ କରିଥିବାର କାରଣଟି ଏପରି, ଯେକୌଣସି ପ୍ରକାରେ ସେ ଏହାକୁ ଲାଭ କରିବାକୁ ଚାହିଁଥିଲେ, କାରଣ ସେ ଏହାକୁ ଜାଣିଥିଲେ ଯେ ଜ୍ୟେଷ୍ଠାଧିକାରରେ ଆଶୀର୍ବାଦ ନିହିତ ହୋଇ ରହିଥିଲା, ଏହା ଜୀବନକୁ ହାସଲ କରି ରହିଥିଲା। ଏହା ଯେ କିପରି ଭାବରେ ପ୍ରେରିତ ହୋଇଥାଏ ସେ କଥାକୁ ସେ ଜାଣିନଥିଲେ, କେବଳ ସେ ଅକ୍ଲେଶରେ ଏହାକୁ ହାସଲ କରିଥିଲେ, ତାହା ହିଁ ପ୍ରମୁଖ ବିଷୟ ଥିଲା। ଏହା ଯେ କେତେ ସାଧାରଣ ରୂପେ ଆସିଥିଲା ସେଥିରେ କିଛି କହିବାର ନଥିଲା, ସେ ଏହାକୁ ଆବଶ୍ୟକ ମଣିଥିଲେ, ସେ ତ ଏହାକୁ ଅବଶ୍ୟ ହାସଲ କରିଥାନ୍ତେ। ତତ୍ପରେ ସେ ଏହାକୁ ହାସଲ ମଧ୍ୟ କରିଥିଲେ। ଧାର୍ମିକତା ନିମନ୍ତେ କ୍ଷୁଧିତ ଆଉ ତୃଷିତ ଲୋକେ ଧନ୍ୟ, କାରଣ ସେମାନେ ପରିତୃପ୍ତ ହେବେ। ସେ ନିଜର ନିରୂପିତ ପଥରେ ଥିଲେ, ପୁଣି ସେ ଏହାର ପଛରେ ପଡିଥିଲେ ଆଉ ସେ ଏହାକୁ ହାସଲ କରିଥିଲେ। ପ୍ରତିଜ୍ଞିତ ଦେଶର ଯାତ୍ରା ପଥରେ ଇସ୍ରାଏଲ ଅବସ୍ଥାନ କରି ରହିଥିଲା। କେତେଜଣ ଯେ ମୟାବୀୟଗଣ ଥିଲେ, ପୁଣି ଏମାନଙ୍କ ଉପରେ କେତେ ଯେ ଶ୍ରାପକୁ ଦେବା ପାଇଁ ସେମାନେ ଚେଷ୍ଟା କରିଥିଲେ, ସେଥିରେ କିଛି ଯାଏ ଆସେ ନାହିଁ। ସେମାନେ ସିଧା ପ୍ରତିଜ୍ଞିତ ଦେଶ ଆଡ଼କୁ ଅଗ୍ରସର କରିଥିଲେ, ଅବାଧରେ ଯାତ୍ରା କରିଥିଲେ। ତତ୍ପରେ ଆଜିକାଲି ଆପଣ କଦାପି କରିବେ ନାହିଁ, ସେମାନେ ଯେ କେତେ ଅଧିକ ରୂପେ ବ୍ୟବସ୍ଥାର ଅଧିକାରୀ ଥିଲେ, ସେଥିରେ କିଛି ଯାଏ ଆସେ ନାହିଁ। କେତେ ଯେ ନିନ୍ଦା, କେତେ ଯେ ତାଡ଼ନା, କେତେ ଯେ ମନ୍ଦ କଥା ସେମାନେ କହିଥାନ୍ତି, କେତେ ଥର ଯେ ସେମାନେ ଧାର୍ମିକ ମାନା ବୋଲି କହିଥାନ୍ତି, ଏହିସବୁ ମନ୍ଦ ବିଷୟ କେତେ ଥର ଧରି ସେମାନେ ଯେ କହନ୍ତି ନା କାହିଁକି, ସେଥିରେ କିଛି ଯାଏ ଆସେ ନାହିଁ। ତଥାପି ମଣ୍ଡଳୀଟି ଅଗ୍ରସର କରିଚାଲେ, ଏହାକୁ ଅବଶ୍ୟ ବଢିବାକୁ ଅଛି। ଏହା ଈଶ୍ୱରଙ୍କ ବାକ୍ୟରେ ବନ୍ଧା ହୋଇ ରହିଥାଏ। ଏକଦା ଦୁଇ ଜଣ ରାଜା ଏକତ୍ରିତ ହୋଇଥିଲେ, ସେମାନଙ୍କ ମଧ୍ୟରୁ ଜଣେ ଆହବ ଥିଲେ, ଯିଏକି ଜଣେ ଅଧାର୍ମିକ ବ୍ୟକ୍ତି ଥିଲେ, ଅନ୍ୟ ଜଣଙ୍କ ଝିଅ ସାଫଟ ଥିଲେ, ଆତ୍ମିକ ମନା ମଣ୍ଡଳୀ ଥିଲେ, ଆଉ ଜଣେ ଶାରୀରିକ ମଣ୍ଡଳୀ ଥିଲେ। ଆହବ ସେ ତ ସୀମାନ୍ତବର୍ତ୍ତୀ ଜଣେ ବିଶ୍ୱାସୀ ଥିଲେ, ଜଣେ ଅତି ସାଧାରଣ ବିଶ୍ୱାସୀ ଥିଲେ। ସେ କେତେକ ଭାବବାଦୀଙ୍କ ସହିତ ଥିଲେ, ସେମାନେ କଦାପି ନାସ୍ତିକ ନଥିଲେ, ସେମାନେ ମୂର୍ତ୍ତି ପୂଜକ ନଥିଲେ, ସେମାନେ ସମସ୍ତେ ଇସ୍ରାଏଲୀୟ ଭାବବାଦୀ ଥିଲେ। ତଥାପି ଏମାନେ ସମସ୍ତେ ଆହବଙ୍କ ଦ୍ୱାରା ଶିକ୍ଷିତ ପୁଣି ପ୍ରତିପାଳିତ ଆଉ ବସ୍ତାନିତ ହୋଇଥିବା ଭାବବାଦୀ ଥିଲେ। ଏହା ତ ଏପରି ଏକ ସ୍ଥାନ ରୂପେ ପରିଚୟ ଲାଭ କରି ଉଠିଥିଲା, ଯେଉଁଠାରେ ସେମାନେ ରାଜନୀତିର ସମସ୍ତ ପୃଷ୍ଠପୋଷକତାକୁ ଲାଭ କରି ରହିଥିଲେ। ଜିହୋସାଫଟ ସେ ତ ଅଗ୍ରସର କରିବାରେ ଲାଗିଥିଲେ, ଆଉ ସେ ଅଗ୍ରସର ହେବାକୁ ଲାଗିଲେ ଏକ ପ୍ରକାର ସମ୍ମେଳନକୁ ଭେଟିଥିଲେ, ଯାହାକି ଏକ ଭ୍ରାନ୍ତ ଧରଣର ଅବସ୍ଥା ଥିଲା। ଆପଣଙ୍କୁ ଅବିଶ୍ୱାସୀମାନଙ୍କ ସହିତ କଦାପି ସହଭାଗିତା ରଖିବା ଉଚିତ ନୁହେଁ, ଆମ୍ଭମାନଙ୍କୁ ସେପରି କଦାପି ରଖିବା ଉଚିତ ନୁହେଁ। କୌଣସି ପ୍ରକାରେ ମଣ୍ଡଳୀ ଗୁଡାକର ପୁସ୍ତକରେ ଆମମାନଙ୍କ ନାମକୁ ଆଦୌ ଲେଖାଇବା ଉଚିତ ନୁହେଁ। ଯିଏକି ସମସ୍ତ ସୁସମାଚାର ବାକ୍ୟକୁ ବିଶ୍ୱାସ କରେ ନାହିଁ, କଦାପି ସେପରି କରିବା ନୁହେଁ, ଆପଣ ସମସ୍ୟାରେ ପଡ଼ିଯିବେ। ଆଉ ସେମାନେ ସମସ୍ୟାରେ ପଡ଼ିଗଲେ। ପୁଣି ଏହି ଧାର୍ମିକ ବ୍ୟକ୍ତି ଜଣକ କହିଥିଲେ, ସର୍ବପ୍ରଥମେ ପରମେଶ୍ୱରଙ୍କ ସହିତ ଆମମାନେ ପରାମର୍ଶ କରିବାଟା ଉଚିତ ହେବ ନାହିଁ କି? ପୁଣି ରାମତ ଗିଲିୟତକୁ ଆମମାନଙ୍କୁ ଯିବାଟା ଉଚିତ ହେବ କି? ସେ କଥାକୁ ଅନ୍ୱେଷଣ କରି ଦେଖିବାଟା ସମୁଚିତ କାର୍ଯ୍ୟ ହେବ ନାହିଁ କି? ସେହି ଯୋଜନାଟି ଯେ କେତେ ସିଦ୍ଧ ରୂପେ ବିଚାରିତ ହେଲା, ସେ କଥାକୁ ଲକ୍ଷ୍ୟ କରନ୍ତୁ। ଆମମାନେ ରାମତ ଗିଲିୟତକୁ ଜିଣିଥିଲୁ, ଏହା ତ ଆମମାନଙ୍କର ସମ୍ପତ୍ତି ଅଟେ। ପୁଣି ଏହି ଅରାମୀୟଗଣ ଜୀବିତ ଈଶ୍ୱରଙ୍କ ଠାରୁ ତାହାକୁ ଛଡ଼ାଇ ନେଇଛନ୍ତି, ତେଣୁ ଆମମାନେ ଉଠିଯାଇ ଏହି ସ୍ଥାନକୁ ଅଧିକାର କରିନେବୁ ନାହିଁ କି? ତତ୍ପରେ ସେ ଭାଷଣଟିକୁ ଏତେ ଚିତ୍ତାକର୍ଷକ, ପୁଣି ଏତେ ନ୍ୟାୟସଙ୍ଗତ, ପୁଣି ଏତେ ଧର୍ମପ୍ରାଣା ରୂପେ ପ୍ରଦାନ କରିଥିଲେ ଯେ ଜିହୋସାଫଟ ମଧ୍ୟ ପରିଶେଷରେ ଏଥିପ୍ରତି ଆକର୍ଷିତ ହୋଇପଡ଼ିଥିଲେ। ଆଉ ଆଜିକାଲି ପାଳକଗଣ ଏତେ ବିଜ୍ଞମାନ ହୋଇ ପୁଣି ଚିକ୍କଣ ଚାକଣ ଭାଷଣର ସହିତ ଆଉ ଶିକ୍ଷାରେ ଭୂଷିତ ଥାଇ ପ୍ରଚାର ମଞ୍ଚ ଉପରେ ଠିଆ ହୋଇପଡ଼ନ୍ତି, ଯେତେବେଳେ ପର୍ଯ୍ୟନ୍ତ ସେମାନେ ବାଇବଲରୁ ପବିତ୍ର ଆତ୍ମାଙ୍କ ସାମର୍ଥ୍ୟକୁ ଦୂରେଇ ଯିବାର ବିଷୟକୁ ବର୍ଣ୍ଣନା କରିପାରନ୍ତି। ଅଲୌକିକ ସୁସ୍ଥତାର ସାମର୍ଥ୍ୟ ଯେ ଦୂରେଇ ଯାଉଛି, ସେ କଥାକୁ ସେମାନେ ବ୍ୟାଖ୍ୟା କରିପାରନ୍ତି। ପରଭାଷାରେ ସେମାନେ କଥାବାର୍ତ୍ତା କରିବାର ବିଷୟକୁ ବର୍ଣ୍ଣନା କରିପାରନ୍ତି, ପୁଣି ଏହାର ଅର୍ଥ କରିବା ବିଷୟକୁ ମଧ୍ୟ କହିପାରନ୍ତି। ପୁଣି ପବିତ୍ର ଆତ୍ମାଙ୍କଠାରେ ବାପ୍ତିସ୍ମ ହେବାର କଥାଟି ଯେ ଅନ୍ୟ ଏକ ଯୁଗ ପାଇଁ ଅଟେ, ସେ କଥାକୁ ମଧ୍ୟ ବର୍ଣ୍ଣନା କରିପାରନ୍ତି। କିନ୍ତୁ କେହି ଜଣେ ବ୍ୟକ୍ତି ଯିଏକି ପରମେଶ୍ୱରଙ୍କ ମନୋନୀତ ଅଟନ୍ତି, ଜଣେ ଉପଯୁକ୍ତ ବ୍ୟକ୍ତି ଅଟନ୍ତି, କାରଣ ମୋହର ବେଶ ମୋହର ରବକୁ ଚିହ୍ନେ। ପରମେଶ୍ୱରଙ୍କ ସେହି ନିର୍ବାଚନଟିକୁ ଆପଣ ନିଜର ଉପରେ ରଖିଅଛନ୍ତି, ଏହା ଆପଣଙ୍କୁ କଦାପି ବାଧା ଦେବ ନାହିଁ। ଜିହୋସାଫଟ କହିଲେ, ସେହି ଧାର୍ମିକ ରାଜା ଜଣକ କହିଥିଲେ, ଏପରି କେହି ଭାବବାଦୀ ନାହାନ୍ତି ଯାହାଙ୍କ ସହିତ ଆମମାନେ ପରାମର୍ଶ କରିପାରିବା, ଆଉ ଏହାର ବିହୁନେ ଅଗ୍ରସର ହେଉଥିଲେ। ଆଜିକାଲିର ଶାରୀରିକ ମନା ମଣ୍ଡଳୀଟି ଠିକ୍ ସେପରି ଧରଣ ଆଚରଣକୁ ସମ୍ପନ୍ନ କରୁଅଛି। ଅରେ ବା, ସେମାନେ ଆପଣାର ଧର୍ମ ବିଦ୍ୟାଳୟ ଗୁଡ଼ିକରେ ଭରପୁର ପ୍ରଚାରକଙ୍କୁ ଲାଭ କରିଥିଲେ। ମହାନ ବ୍ୟକ୍ତିଗଣ, ଶ୍ରେଷ୍ଠ ବିଦ୍ୟାପତିଗଣ, ଜ୍ଞାନୀଗଣ, ଚତୁର ତୀକ୍ଷ୍ଣ ବୁଦ୍ଧିଗଣଙ୍କୁ ହାସଲ କରିଥିଲେ। ଆରେ ବା, ମଣ୍ଡଳୀର ବୁଦ୍ଧିମତାରୁ ସମ୍ପୂର୍ଣ୍ଣ ରୂପେ ପଛରେ ଥିଲେ, କିମ୍ବା ଆତ୍ମିକ ମନା ମଣ୍ଡଳୀର ସମ୍ପୂର୍ଣ୍ଣ ରୂପେ ଦୂରେଇ ରହିଥିଲେ। ନୋହଙ୍କ ଦିନମାନଙ୍କରେ, ସେହି ସମୟର ଦିନମାନଙ୍କରେ, ସେହି ଜାଗତିକ ମଣ୍ଡଳୀକୁ ଧ୍ୟାନ ଦିଅନ୍ତୁ, ସେମାନେ ଯେଉଁମାନେ ସେତେବେଳେ ଥିଲେ ସେମାନେ ନୁହନ୍ତି କି? ବିଜ୍ଞାନୀଗଣ ଥିଲେ, ନିର୍ମାଣକାରୀଗଣ ଥିଲେ, ଚତୁର ବୁଦ୍ଧିମତ୍ତ ବ୍ୟକ୍ତିଗଣ ଥିଲେ। କିନ୍ତୁ ହନୁକ ଆଉ ନୋହ ସେମାନେ ମନୋନୀତ ଗଣ, ସେମାନେ ମେଷପାଳକ ଗଣ ଆଉ କୃଷକ ଗଣ ଥିଲେ, ଅତି ବିନମ୍ର ସ୍ୱଭାବର ବ୍ୟକ୍ତିଗଣ ଥିଲେ, ଶିକ୍ଷିତ ନଥିଲେ, ଚତୁର ନଥିଲେ, ମାତ୍ର ସେମାନେ ଈଶ୍ୱରଙ୍କୁ ଚିହ୍ନିଥିଲେ। ସେମାନଙ୍କ ମଧ୍ୟରେ କୌଣସି ଧରଣର ବିଷୟ ସଞ୍ଚାଳିତ ହେଉଥିଲା, ପୁଣି ଆହ୍ୱାନ କରୁଥିଲା, କିଛି ସମୟ ପରେ ଆମମାନେ ସେଥିରେ ପହଞ୍ଚିଯିବୁ। ତତ୍ପରେ ଜିହୋସାଫଟ ଏପରି ପଚାରିଥିଲେ, କେହି ଅନ୍ୟ ଭାବବାଦୀ ନାହାନ୍ତି କି? ଓ ଅବଶ୍ୟ, ଶାରୀରିକ ମନା ବ୍ୟକ୍ତିଗଣ ପାଇଛନ୍ତି, ନିଶ୍ଚିତ ରୂପେ ଆମମାନେ ସେଗୁଡ଼ାକୁ ହାସଲ କରିଅଛୁ। ସେଠାରେ ଆମମାନଙ୍କ ସହିତ ଭରପୁର ଥିବା ଧର୍ମ ବିଦ୍ୟାଳୟଟି ତହିଁରେ ଭରପୁର ଅଟେ, ଆଉ ମୁଁ ତାହାକୁ ହାସଲ କରିଅଛି। 400 ଜଣଙ୍କୁ ନେଇ ଆସିଥିଲେ, ଆଉ ଏମାନେ ସମସ୍ତେ ନାସ୍ତିକ ନଥିଲେ, ସେମାନେ ଯିହୋବା ଈଶ୍ୱରଙ୍କ ଉପାସକ ଥିଲେ। ଏଠାକୁ ଆସନ୍ତୁ, ଆଉ ସେମାନେ କହିଥିଲେ, ଆସନ୍ତୁ ଆମମାନେ କିଛି ସମୟ ପାଇଁ ହାସଲ କରିବା, ପୁଣି ଆମମାନେ ଭାବାଣୀ କରିବା। ତେଣୁ ସେମାନେ ସମସ୍ତେ ଏକାଠି ହୋଇଥିଲେ, ଆଉ ଈଶ୍ୱରଙ୍କ ବଚନ ସହିତ ସେମାନେ ଫେରି ଆସିଥିଲେ, ଆଉ ସେମାନେ କହିଥିଲେ, ପ୍ରଭୁ ସଦାପ୍ରଭୁ ଏପରି କହିଅଛନ୍ତି। ଇସ୍ରାଏଲୀୟ ଭାବବାଦୀ କଣ ଥିଲେ, ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ଆପଣ ସେଠାକୁ ଯାଆନ୍ତୁ, ପ୍ରଭୁ ଆପଣଙ୍କ ସହବର୍ତ୍ତୀ ଅଟନ୍ତି, ଆପଣ ରାମତ ଗିଲିୟତକୁ ଜୟ କରିବେ, ଯେହେତୁ ପ୍ରକୃତ ଏହା ଇସ୍ରାଏଲର ଅଧିକାର ଅଟେ। ଆଉ ସେମାନଙ୍କ ମଧ୍ୟରୁ ଜଣେ ମାନ୍ୟଗଣ୍ୟ ବ୍ୟକ୍ତି ଆପଣ ପାଇଁ ଦୁଇଟି ବଡ଼ ଶୃଙ୍ଗ ପ୍ରସ୍ତୁତ କଲେ, ଲୌହରେ ତାହାକୁ ପ୍ରସ୍ତୁତ କଲେ, ପୁଣି ପ୍ରତିନିଧି ସ୍ୱରୂପେ ସେ ତାହାକୁ ସମ୍ପନ୍ନ କରିଥିଲେ, ଆଉ ସେ ଭୁସିବାକୁ ଲାଗିଥିଲେ। ସେ କହିଥିଲେ, ଆପଣ ଏଥିରେ ଇସ୍ରାଏଲକୁ ଭୁସି ପକାଇବେ କିମ୍ବା ରାମତ ଗିଲିୟତରୁ ଆରାମୀୟ ମାନଙ୍କୁ ଭୁସି ତଡ଼ିଦେବେ। କିନ୍ତୁ ଜିହୋସାଫଟ ତାଙ୍କ ମଧ୍ୟରେ କିଛିଟା ବିଶେଷ ଧରଣ ବିଷୟ ନିହିତ ହୋଇଥିଲା। ଓ ଆପଣଙ୍କ ହୃଦୟରେ ଈଶ୍ୱର ଏହାକୁ ପ୍ରବେଶ କରାନ୍ତି ଏପରି ମୁଁ ଭରସା କରେ। ଏହା ସେପରି କିଛି ବିଷୟ ନୁହେଁ ଯାହାକୁ ଆପଣ ସ୍ୱୟଂରୁ ଶିକ୍ଷା ଲାଭ କରିପାରିଥାନ୍ତି। ଏହା ତ ସେପରି ବିଷୟ ଆଦୌ ନୁହେଁ ଯେଉଁରେ ଆପଣ ଶିକ୍ଷା ଲାଭ କରିପାରିଥାନ୍ତି। ଏହା ଯାହାକି ପରମେଶ୍ୱର ଅଟନ୍ତି ଆପଣଙ୍କ ପାଇଁ ନିର୍ବାଚନ ଦ୍ୱାରା ତାହା କରିଥାନ୍ତି। ଯିଏ ଦୌଡ଼େ ତାହା ଯୋଗୁଁ ନୁହେଁ, କିମ୍ବା ଯିଏକି ଦେଖନ୍ତି, ଏହା ଈଶ୍ୱର ଯିଏକି ଅନୁଗ୍ରହ ପ୍ରଦାନ କରନ୍ତି। ଜିହୋସାଫଟ କହିଲେ, ସେମାନେ ସମସ୍ତେ ଉତ୍ତମ ପରିଧାନରେ ଭୂଷିତ ହୋଇଥିବା ବ୍ୟକ୍ତିଗଣ ଥିଲେ, ଏଥିରେ କୌଣସି ପ୍ରକାରେ ସନ୍ଦେହ କାରଣ ନାହିଁ। ସେ ଏହିପରି ଭାବରେ କିଛି କହିଥିଲେ, ସେମାନେ ବିଦ୍ୱାନ ବ୍ୟକ୍ତି ଥିଲେ, ପୁଣି ମୁଁ କଦାପି ଶୁଣିଥିବା ଅନୁସାରେ ସେମାନେ ଅତି ବିଚକ୍ଷଣ ବ୍ୟକ୍ତିଗଣ ଥିଲେ। ସେହି ସମୟ ପାଇଁ ସେମାନେ ସୁଶିକ୍ଷିତ ବ୍ୟକ୍ତି ଥିଲେ। ସେମାନଙ୍କ ପଦକ୍ଷେପ ଏକମନା ଥିଲା। ସେମାନେ ଆପଣମାନଙ୍କ ମଧ୍ୟରେ ଏକ ବଡ଼ ସଂଘବଦ୍ଧତାକୁ ରଖିଥିଲେ। ସେମାନେ ବଡ଼ ଚତୁର ଥିଲେ, ପୁଣି ଆପଣ ମଧ୍ୟରେ ଅନେକ ସତ୍ୟତାକୁ ଲାଭ କରିଥିଲେ। ସବୁ ପ୍ରକାରର ସତ୍ୟତାରେ ଭୁଲଭ୍ରାନ୍ତି ରହିଛି। ସବୁଠାରୁ ବଡ଼ ଧରଣର ବିଷୟ କଥା ଯାହାକି କଦାପି କଥିତ ହୋଇଥିଲା ତାହାର ଅନୁପାତ 90% ଥିଲା। ତହିଁରେ ସେତିକିଟା ପରିମାଣର ମିଥ୍ୟା କଥା ସତ୍ୟରୁ ଅଧିକା ଥିଲା, ଯାହାକୁ ଶୟତାନ ହବାଙ୍କୁ ମଧ୍ୟ କହିଥିଲା। ଆରେ ବା, ସେମାନେ ଯାହା କିଛି ବିଷୟ କହୁଅଛନ୍ତି ସେଥିରେ ବହୁଳ ପରିମାଣରେ ସତ୍ୟ କଥା ରହିଅଛି, ତଥାପି ଅନ୍ୟ କେହି ଦ୍ୱିତୀୟ ବ୍ୟକ୍ତି ଆମମାନଙ୍କ ମଧ୍ୟରେ ନାହାନ୍ତି କି? ଭଲ କଥା। ସେହି ବ୍ୟକ୍ତି ଜଣକ ଯେ କଣ କହିଥିଲେ ସେ ବିଷୟରେ ଆପଣ କଣ ଚିନ୍ତା କରନ୍ତି? ଯେତେବେଳେ କି ଆମମାନେ ଏହି ସ୍ଥାନରେ ସବୁଠାରୁ ଚତୁର ପୁଣି ଉତ୍ତମ ଆସନ ବିଶିଷ୍ଟ 400 ଜଣଙ୍କୁ ଲାଭ କରି ରହିଅଛୁ, ସେମାନେ ଏଠାସ୍ଥିତ ପ୍ରାନ୍ତର ସ୍ଥାନରେ ଉଲ୍ଲଙ୍ଗ ଅବସ୍ଥାରେ ଥାଇ ଭ୍ରମଣ କରୁଥିବା ବ୍ୟକ୍ତିଗଣ ନଥିଲେ। ପୁଣି ଆପଣା ଶରୀରର ଚାରିପାଖରେ ମେଣ୍ଢାର ଛାଲକୁ ଗୁଡ଼ାଇ ହୋଇ ରହିନଥିଲେ, କିମ୍ବା ସେପରି ଧରଣର ଅନ୍ୟ କୌଣସି ଅବସ୍ଥାକୁ ସୂଚାଉ ନଥିଲେ। ସେମାନେ ତ ଏପରି ବ୍ୟକ୍ତି ଥିଲେ ଯେଉଁମାନଙ୍କୁ ମୁଁ ଆହାର ଦେଇଅଛି, ମୁଁ ଶିକ୍ଷିତ କରିଅଛି। ସେମାନେ ତ ସେପରି ଧରଣର ବ୍ୟକ୍ତି ନୁହନ୍ତି ଯେଉଁମାନଙ୍କୁ ସେମାନଙ୍କର କ ଖ ଗ ସୁଦ୍ଧା ଜଣା ନଥାଏ। ସେମାନେ ସମସ୍ତେ ପଣ୍ଡିତ ଅଟନ୍ତି, ପୁଣି ସେମାନେ ସକଳ ବିଷୟକୁ ମଧ୍ୟ ଜାଣନ୍ତି। ସେମାନେ ଦିବାରାତ୍ର ଧ୍ୟାନରେ ରହନ୍ତି, ଧର୍ମ ପୁସ୍ତକ ଗୁଡାକୁ ପୁଣି ଭାବାଣୀ ଗୁଡାକୁ ଅଧ୍ୟୟନ କରୁଥାନ୍ତି, ଯାହା ଉଚିତ ବିଷୟ ଅଟେ ସେ କଥା ସେମାନେ ଜାଣନ୍ତି। ସେମାନଙ୍କୁ ମୁଁ ଅଧିକାର କରି ରଖିଅଛି। ତତ୍ପରେ ସେମାନଙ୍କ ମଧ୍ୟରେ 400 ଜଣ ଏକମନା ହୋଇ ଏହି ସ୍ଥାନରେ ଉପସ୍ଥିତ ଅଛନ୍ତି, କହୁଅଛନ୍ତି, ଆପଣ ସେହି ସ୍ଥାନକୁ ଯାଆନ୍ତୁ, ପରମେଶ୍ୱର ଆପଣଙ୍କ ସହିତରେ ଅଛନ୍ତି। କିନ୍ତୁ ଜିହୋସାଫଟଙ୍କ ବିଚାରଧାରାକୁ ଯଦି ମୁଁ କିଛି ସମୟ ପାଇଁ ପାଠ କରିପାରନ୍ତି, ତହିଁରେ କେବଳ ଏପରି କିଛି ବିଷୟ ରହିଛି ଯାହାକୁ ଲିପିବଦ୍ଧ କରାଯାଇ ନ ପାରେ। ଏପରି ସେ କହିଥାନ୍ତେ, ଏପରି କିଛି ବିଷୟ ସେଠାରେ ରହିଛି ଯାହାକି ଉଚିତ କଥା ବୋଲି ବୋଧ ହୁଏ ନାହିଁ। କୌଣସି ସ୍ଥାନରେ ଅନ୍ୟ କେହି ଦ୍ୱିତୀୟ ବ୍ୟକ୍ତି ନାହାନ୍ତି କି? ଓ, ସେ କହିଥିଲେ, ହଁ, ଏଠାରେ ଆଉ ଜଣେ ଅଛନ୍ତି, କିନ୍ତୁ ଏହି ସଂଗଠନରେ ସେ ଆଦୌ ସହଭାଗିତା ରଖନ୍ତି ନାହିଁ। ସେ ଜଣେ ଭିନ୍ନ ଧରଣର ବ୍ୟକ୍ତି ଅଟନ୍ତି, ସେ ତ ଜଣେ ବିଧର୍ମୀ ବ୍ୟକ୍ତି ଅଟନ୍ତି, ସେ ଜାକୁବଙ୍କ ନାୟକ ଅଟନ୍ତି। ତଥାପି ଆମମାନେ ତାହାଙ୍କୁ ପଚାରି ପାରିବା, ସେ ଜଣେ ଭାବବାଦୀ ଅଟନ୍ତି ଏପରି କଥାକୁ ସେମାନେ କହନ୍ତି, କିନ୍ତୁ ମୁଁ ଏହାକୁ ସନ୍ଦେହ କରେ, କାରଣ ସେ ସବୁବେଳେ ମୋତେ ସାପ ଦିଅନ୍ତି, ପୁଣି ଏହା ତାହା ଅନ୍ୟଟା କହୁଅଛନ୍ତି, କିମ୍ବା ସେ ମୋ ବିଷୟ କଦାପି ଉତ୍ତମ ଭାବବାଣୀ କରନ୍ତି ନାହିଁ, ସେପରି କରିପାରନ୍ତି ନାହିଁ, ବୁଝନ୍ତି ତ? ତେଣୁ ସେମାନେ କହିଲେ, ଆସନ୍ତୁ ଯିବା, ତାଙ୍କୁ ଆମମାନେ ଧରି ଆଣିବା, ସେ ଇମ୍ଲଙ୍କ ପୁତ୍ର ଅଟନ୍ତି। ତେଣୁ ସେମାନେ ଚାଲିଗଲେ ଆଉ ତାଙ୍କୁ ଧରି ଆଣିଲେ। ତତ୍ପରେ କେହି ଜଣେ ବ୍ୟକ୍ତି ତାଙ୍କୁ ରାସ୍ତାରେ ଭେଟିଲେ ଆଉ କହିଲେ, ସେମାନେ ଯାହା କିଛି କହନ୍ତି ସେହି ସମାନ କଥାକୁ ଆପଣ ମଧ୍ୟ କହନ୍ତୁ, ସଙ୍ଗ ସହିତ ଆପଣଙ୍କୁ ସୁଦ୍ଧା ଏକମତ ହେବାକୁ ଅଛି, ଯଦି ଆପଣ ସେପରି ନ କରନ୍ତି ତେବେ ଆପଣଙ୍କ ଉପରେ ସନ୍ତାପ ରହିଛି। ସେ କହିଲେ, କହିବା ପାଇଁ ଈଶ୍ୱର ମୋ ମୁଖରେ ଯାହା କିଛି ବାକ୍ୟ ଦିଅନ୍ତି ମୁଁ କେବଳ ତାହିଁ କହିବି, ତଦ୍ଭିନ୍ନ ଅନ୍ୟ କିଛି କଥା କହିବି ନାହିଁ। ତତ୍ପରେ ସେଠାରେ ସେ ଯାଇ ପହଞ୍ଚିଲା ଉତ୍ତାରେ ସେମାନେ ତାଙ୍କୁ ରାତିକର ସମୟ ଦେଇଥିଲେ। ସେ କହିଥିଲେ, ତୁମେ ସେଠାକୁ ଯାଅ, ତଥାପି ମୁଁ ଇସ୍ରାଏଲକୁ ପାଳକ ବିହୀନ ଅବସ୍ଥାରେ ଚତୁଃପାର୍ଶ୍ୱକୁ ଛିନ୍ନ ଭିନ୍ନ ହୋଇପଡ଼ିଥିବା ଦର୍ଶନକୁ ଦେଖିଲି। ଆଉ ଆହବ କହିଲେ, ମୁଁ ଆପଣଙ୍କୁ କହିନଥିଲି କି? ଆଉ ସେଠାରେ ଜଣଙ୍କର ବିରୁଦ୍ଧରେ 400 ଜଣ ଠିଆ ହୋଇଥିଲେ, 400 ଜଣ ପ୍ରଶିକ୍ଷିତ ଚତୁର ଶିକ୍ଷିତ ବିଦ୍ୱାନ ବ୍ୟକ୍ତି ଜଣେ ସରଳ ଅଶିକ୍ଷିତ ବ୍ୟକ୍ତିଙ୍କ ବିରୁଦ୍ଧରେ ରହିଥିଲେ, ଯେପରିକି ମିଖାଏଙ୍କୁ ଆମମାନେ ସମସ୍ତେ ସେପରି ଜଣେ ବ୍ୟକ୍ତି ବୋଲି କହିପାରନ୍ତୁ। ଜଣେ ବ୍ୟକ୍ତି ତଥାପି ସେହି ଜଣେ ବ୍ୟକ୍ତି ଈଶ୍ୱରଙ୍କ ବଚନକୁ ଲାଭ କରିଥିଲେ, ତାହା ହିଁ ଭିନ୍ନତାକୁ ସୃଷ୍ଟି କରିଥିଲା। ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ମିଥ୍ୟାବାଦୀ ଥିଲେ, ଏହା ମିଥ୍ୟାବାଦୀ ଆତ୍ମାକୁ ପ୍ରମାଣିତ କରିଥିଲା। ମିଖାଳ କାହିଁକି ସମ୍ପୂର୍ଣ୍ଣ ଭିନ୍ନ ଧରଣର ଥିଲେ? ସେ ଦରିଦ୍ର ହୋଇ ରହିବାକୁ, ଭିନ୍ନ ଆଶ୍ରମ ବିଶିଷ୍ଟ ହୋଇ ରହିବାକୁ ଇଚ୍ଛା କରିଥିଲେ କି? ସେପରି ନୁହେଁ। ସେ ତ ମିଖା କିପରି ଧରଣର ଏକ ଭିନ୍ନ ରୂପେ ପ୍ରଦର୍ଶନ କରାଇଥିଲେ? ସେ ଈଶ୍ୱରଙ୍କ ବଚନ ସହିତ ସହଭାଗିତା ରଖିଥିଲେ, ତାହିଁ ତ ପରମେଶ୍ୱରଙ୍କ ବଚନ ଅଟେ ଯାହାଙ୍କ ସହିତ ସେ ସହଭାଗିତା ରଖିଥିଲେ। ତତ୍ପରେ ଏହି ଶେଷ ଦିନମାନଙ୍କରେ ଏହା ପ୍ରତିଜ୍ଞା କରାଯାଇଅଛି ଯେ ପରମେଶ୍ୱର ଆପଣଙ୍କ ଆତ୍ମାଙ୍କୁ ଢାଳିଦେବେ। ଦାନିଏଲଙ୍କ ଦ୍ୱାରା ଏହା ପ୍ରତିଜ୍ଞା କରାଯାଇଥିଲା ଯେ ସେହି ଲୋକମାନେ ଯେଉଁ ଦିନମାନଙ୍କରେ ପ୍ରସ୍ତର ଖଣ୍ଡିକ ପ୍ରତିମୂର୍ତ୍ତିର ପାଦଦେଶରେ ଆଘାତ ଦେବ, ସେହି ଲୋକମାନେ ଯେଉଁମାନେ ସେମାନଙ୍କ ଈଶ୍ୱରଙ୍କୁ ଚିହ୍ନନ୍ତି, ଭିନ୍ନ ଧରଣର ଆଶ୍ଚର୍ଯ୍ୟ କର୍ମ କରିବେ, ଭାବବାଣୀ ପରେ ଭାବବାଣୀ କରିବେ, ସମସ୍ତ ଧର୍ମ ବିଦ୍ୟାଳୟ ପୁଣି ଜଗତ ଏହାକୁ କଦାପି କାଢି ଦେଇପାରିବ ନାହିଁ। ପରମେଶ୍ୱର ଏହାକୁ କରିବା ପାଇଁ ଯାଉଅଛନ୍ତି, ଯେ କୌଣସି ପ୍ରକାର କରିବାକୁ ଯାଉଅଛନ୍ତି, ତତ୍ପରେ ଲୋକେ ଏହାକୁ ଅନୁସରଣ କରିବାକୁ ଯାଉଅଛନ୍ତି, ବୁଝନ୍ତି ତ? ଆଉ ଶାରୀରିକ ମନା ଆଉ ପ୍ରାକୃତିକ ମଣ୍ଡଳୀଟି ପୁଣି ଅଲୌକିକ ମଣ୍ଡଳୀଟି ସେପରି କରିବେ। ଆପଣ ବୁଝନ୍ତୁ, ବଚନ ଭିନ୍ନତାକୁ ଉତ୍ପନ୍ନ କରିଥାଏ, ଆଉ ଶାରୀରିକ ମନା ପୁଣି ପ୍ରାକୃତିକ ମଣ୍ଡଳୀଟି ଆଉ ଅଲୌକିକ ମଣ୍ଡଳୀଟି ସେପରି କରିବେ। ଆପଣ ବୁଝନ୍ତୁ, ବଚନ ଭିନ୍ନତାକୁ ଉତ୍ପନ୍ନ କରିଥାଏ, ତାହା ହିଁ ଯାହାକୁ ଯାକୁବ ବିଚାର କରିଥିଲେ। ପୁଣି ଯାହା କିଛି ହୁଏ ନା କାହିଁକି କିଛି ଭାବିବାର ନାହିଁ, ଯେତେବେଳେ ପର୍ଯ୍ୟନ୍ତ ସେ ଜ୍ୟେଷ୍ଠାଧିକାରକୁ ମୁଁ ଆୟତ୍ତକୁ ନେଇ ନାହିଁ, ମୁଁ ଯେ ଆଦୌ ଆଶୀର୍ବାଦକୁ ପାଇପାରିବି ନାହିଁ ସେ କଥାଟି ମୁଁ ଜାଣେ। ସେହି ଜ୍ୟେଷ୍ଠାଧିକାରଟି ତାହା ହିଁ ଅଟେ ଯାହାକୁ ନିଜ ଅଧିକାରକୁ ନେବା ପାଇଁ ମୁଁ ଅଗ୍ରସର କରୁଅଛି। କିନ୍ତୁ ଏସୋ ଏହାକୁ ତୁଚ୍ଛ ଜ୍ଞାନ କଲେ, ପୁଣି ତାଙ୍କର ସନ୍ତାନ ଠିକ ସେପରି ଧରଣ କାର୍ଯ୍ୟକୁ କରିଥାନ୍ତି, ବର୍ତ୍ତମାନ ସୁଦ୍ଧା ସେପରି କରିଥାନ୍ତି, ସେମାନେ ଏହାକୁ ଘୃଣା କରନ୍ତି, ଏହା ସବୁବେଳେ ସେପରି ହୋଇ ଆସିଅଛି। ଯେତେବେଳେ ବି କୌଣସି ଏକ ଉଦ୍ଦୀପନା ସଭା ଚାଲେ, ଏହା ଦୁଇଟି ଗୋଷ୍ଠୀଙ୍କୁ ଦୁଇଟି ଜଣ ଯମକଙ୍କୁ ସୃଷ୍ଟି କରିଥାଏ, ତାହା ତ ଏକ ରୁକ୍ଷ ଆଚରଣକାରୀଙ୍କୁ ପୁଣି ମତ ପ୍ରକାଶକାରୀଙ୍କୁ ସୃଷ୍ଟି କରିଥାଏ, କିନ୍ତୁ ଏହା ହିଁ ସତ୍ୟ କଥା ଅଟେ। ଇସହାକଙ୍କ ଔରସରୁ ଆଉ ରିବିକାଙ୍କ ଗର୍ଭରୁ ସେତେବେଳେ ଯାହା ଜାତ ହେଲା ତାହା ଯମଜଙ୍କୁ ଉତ୍ପନ୍ନ କଲା। ଜଗତଟି ଯେତେବେଳେ ସୃଷ୍ଟି ହେଲା ଏହା ଯମଜଙ୍କୁ ଉତ୍ପନ୍ନ କଲା, ଦୁଇଟି ବୃକ୍ଷକୁ ଜାତ କଲା। ତତ୍ପରେ କୈନ ଆଉ ହେବଲ ଯେତେବେଳେ ଜାତ ହେଲେ ଏହା ଦୁଇଟି ଭିନ୍ନ ବସ୍ତୁକୁ ଉତ୍ପନ୍ନ କଲା। ଇସମାଏଲ ପୁଣି ଇସହାକ ଯେତେବେଳେ ଜାତ ହେଲେ ଏହା ଦୁଇଟି ବୀଜକୁ ଉତ୍ପନ୍ନ କଲା। ସେମାନଙ୍କ ମଧ୍ୟରୁ ଜଣେ ଶାରୀରିକ ମନା ଥିଲା, ଜଣେ ଜାଗତିକ ମନା ଥିଲା, ଅନ୍ୟ ଜଣଙ୍କ ଅଲୌକିକ ଥିଲା। ଆଉ ଜଣେ ସ୍ୱାଭାବିକ ଖୁବ୍ ଜ୍ଞାନୀ ରୂପେ ଦେଖାଯାଉଥିଲେ, ଅନ୍ୟ ଜଣଙ୍କ ଆତ୍ମାଙ୍କ ଦ୍ୱାରା ଚାଳିତ ହେଉଥିଲେ। ଏହା ତ ସବୁବେଳେ ଠିକ୍ ସେପରି ଧରଣର କାର୍ଯ୍ୟକୁ ସାଧିତ କରି ଆସିଅଛି। ଲୁଥରାନ ମଣ୍ଡଳୀଟି ଯେତେବେଳେ ଉନ୍ନତି କଲା, ଆସନ୍ତୁ ପ୍ରଥମେ ପେଣ୍ଟିକଷ୍ଟ ଘଟଣାକୁ ଗ୍ରହଣ କରିବା। ପେଣ୍ଟିକଷ୍ଟାଲ ଜନ୍ମଗ୍ରହଣର ଆଡ଼କୁ ଧ୍ୟାନ ଲଗାନ୍ତୁ। ଏହା ତ ଏକ ମହାନ ଶକ୍ତିଶାଳୀ ଉଦ୍ଦୀପନାକୁ ପରିଚିତ କରାଇଲା, ଯାହାକି ଜଣାଶୁଣା ଜଗତକୁ ପେଣ୍ଟିକଷ୍ଟର ପ୍ରଭାବରେ ଖାଇଦେଲା। ପେଣ୍ଟିକଷ୍ଟର ଖୁବ୍ ଅଳ୍ପ ସମୟ ଉତ୍ତାରେ ପାଉଲ ସେତେବେଳେ ଏପରି କହିଥିଲେ, ସେମାନଙ୍କ ମଧ୍ୟରୁ ଏପରି କେତେକ ବ୍ୟକ୍ତି ଭ୍ରାନ୍ତ ଶିକ୍ଷାଗୁଡ଼ିକ ସହିତ ଉତ୍ଥିତ ହେବେ ଆଉ ଲୋକଙ୍କୁ ଈଶ୍ୱରଙ୍କଠାରୁ ଦୂରେଇ ନେବେ, ଆଉ ପ୍ରକୃତରେ ସେମାନେ ତାହା କରିଛନ୍ତି, ଏହା ଯମଜଙ୍କୁ ଉତ୍ପନ୍ନ କଲା। ଲୁଥରାନ ମଣ୍ଡଳୀଟି ଯେତେବେଳେ ସପ୍ତାହକୁ ଆସିଲା, ମାର୍ଟିନ ଲୁଥର ଏକ ଆତ୍ମିକ ଜାଗରଣକୁ ଆଣିଥିଲେ। ଅଳ୍ପ କିଛି ବର୍ଷ ବିତି ନଥିଲା ଯେତେବେଳେ କି ଏହାର ପଛେ ପଛେ ଏସୋ ମଧ୍ୟ ଆସି ଉପସ୍ଥିତ ହେଲା, ପୁଣି ଏହାକୁ ସଂଗଠନରେ ପରିବର୍ତ୍ତନ କରି ପକାଇଲା, ଆଉ ଏହା ଦୁଇଟି ଗୋଷ୍ଠୀଙ୍କୁ ଉତ୍ପନ୍ନ କଲା। ତତ୍ପରେ ଏହାପରେ ମେଥଡିଷ୍ଟ ମଣ୍ଡଳୀଟି ପରିଚୟକୁ ଆସିଲା, ଜନ୍ ୱେସ୍ଲି ଏକ ଆତ୍ମିକ ଉଦ୍ଦୀପନାକୁ ଆଣିଲେ, ପୁଣି ସଂଗଠନଟି ଏହା ମଧ୍ୟକୁ ପ୍ରବେଶ କଲା, ଏହାକୁ ସଂଗଠନରେ ପରିବର୍ତ୍ତନ କଲା, ପୁଣି ଏହା ଦୁଇଟି ଭିନ୍ନ ଗୋଷ୍ଠୀକୁ ଉତ୍ପନ୍ନ କଲା। ତତ୍ପରେ ପେଣ୍ଟିକଷ୍ଟାଲର ଏକ ଉଦ୍ଦୀପନା ସହିତ ପେଣ୍ଟିକଷ୍ଟ ପରିଚୟକୁ ଆସିଲା, ପୁଣି ଏତେବେଳେ ସେମାନେ ଏହାକୁ ସଂଗଠିତ କରି ପକାଇଛନ୍ତି, ଏତେବେଳେ ସେମାନେ ସଂଗଠନରେ ବ୍ୟବସ୍ଥିତ ହୋଇସାରିଛନ୍ତି, ପୁଣି ଏହା ଦୁଇଟି ଭିନ୍ନ ଗୋଷ୍ଠୀକୁ ଉତ୍ପନ୍ନ କରେ। କିନ୍ତୁ ଜୀବିତ ଈଶ୍ୱରଙ୍କର ସେହି ବୀଜଟି, ଆତ୍ମିକ ବୀଜଟି, ଯଦ୍ୟପି ଏହାକୁ ପ୍ରବାସୀ ହୋଇ ରହିବାକୁ ଅଛି, ଯଦ୍ୟପି ଏହାକୁ ଯାତ୍ରୀ ହୋଇ ରହିବାକୁ ଅଛି, ଏହା ସବୁବେଳେ ପୃଥକୀକରଣକୁ କାର୍ଯ୍ୟକାରୀ କରେ। ଏସୋ ଯାକୁବଙ୍କ ସହିତ ଦୀର୍ଘ ଦିନ ରହି ପାରିଲେ ନାହିଁ। ଯେତେ ଶୀଘ୍ର ଯାକୁବ ज्येष्ठाधिकार को लाभ करि नेले ईश्वर को गौरव करंतु या पृथकीकरण पई आह्वान कले आउ केही जने व्यक्ति आपण जे केउ मंडली सहित संपर्क रखती ताहा को मु आदो गुरुत्व दिए नहीं मात्र ताहा जदि जागतिक मना अटे पुणी आपण को संगीगण जे मान सहित आपण गमनागमन करती जे लोक मान सहित आपण तास खेलती पुणी आपण को विद्वान लोक मान संघ आउ अन्यान्य मान सहित योगदान करती जेतेबेले ज्येष्ठाधिकार को आपण अधिकार करती तेबे सेही विशेष धन आग्रह टी जहाँकि आपण हृदय ईश्वर निमंत एक प्रकार हृदय भावना को उत्पन्न करी थाए आपण जेतेबेले ताहाकु हासिल करती ताहा अन्यान्य समस्त विषय आपणकु पृथक रहिबाकु आह्वान दिए एणु प्रभु यहाँ कहती तुम मैंने समान मंदिर बाहरी आस आउ पृथक हो हाँ पृथक हो मंडली टी सुस्थिरता हासिल करी थाए देखंतु एहा कदापि आगकु बढ़ी न पारे एसो आजि कालीर जने जागतिक मना विश्वास एक प्रकृत योग्य उदाहरण कारण अटंती कदापि जगत को जयी हेबा को सक्षम नुहे से तो जगत कौनसी प्रकार विषय जयी हेबा को सक्षम हुए नहीं तथापि आमोद प्रमोद नाच तमाशारे चाकचक्य सौखीन सामग्री सज्जित हेबारे व्यस्त थांती नारीगण सेमानंक सामनारे सदा सदी हमती केश को छोट छोट कर काटि पकांती पुणी से पुराणा छोट छोट वस्त्र को परिधान करती आउ पुरुषगण संतरण गृह को जीवाई पसंद करती आउ सिगारेट पान करती पुणी छोट काट कदर्ज धरण परिहास जनक कथा कहती तथापि मंडली सहित संपर्क रखि थांती मुक्त होगाक आद सक्षम हमती ना एसो मध्य सक्षम हो पार न किंतु यह सत्वे धार्मिक मना हुई परिचित होगा निम्ते से एक प्रकार विद्याबुद्धि विचार विमर्श से अवस्थान कर रही थे आजिकाली मंडली टी ठीक एक प्रकार आचरण को संपन्न करम मैने एक संगठन रूपे परिचित हेबू आम मैंने आपण मान समेत करू आम मैंने एक संघ को किंबा एक गोष्ठी को अबा एक भिन्न धरण किसी संप्रदाय को उत्पन्न करू आजिकाली मंडली टी ठीक से हीपरी भाव अग्रसर कर आध्यात्मिक पुणी जागतिक मंडली टी अद्यावधि ठीक से हीपरी धरण कार्य को आद परिवर्तन होना पुणी कदापि परिवर्तन हेबो नाही परमेश्वर को पवित्रता परमेश्वर ते परमेश्वर होइथिबारु ताहाकु परिकल्पना करंती स्वयं रु परिकल्पना करंती केही जने पापी व्यक्ति जदि सेतेबेले नथिले तेबे केही जने रही नथान्ते से जने उद्धारकर्ता रूपे कदापि विवेचित होइ नथान्ते तथापि आरंभ समय रु से जने त्राणकर्ता अटंती तेणुकरी कौनसी वस्तु हजि नथिला पुणी जने ताणकर्ता रूपे विवेचित हेबार विषय टी जहाँकि निजस्व स्वभाव गुण सकल अटे एक पापी को कल्पना कला प्राण करने कौन सत्ता को सही स्थान अवस्थान कर रहीबार थिला कौनसी एक वस्तु एथिपूर्वे परित्राण पाई पारंता प्रथमे जनकु निहाति पक्षे हजिबा को ही थिला पुणी तांकर धार्मिकता आउ पवित्रता अवस्थान कर रही थिला केही जने पीड़ित व्यक्ति जदि नथिले से जने आरोग्यकारी रूपे आदो परिचित हो न था मात्र आरंभ समय पुणी सकल वस्तु आरंभ से आरंभ समय जने आरोग्यकारी रूपे बुझा जाते से जने आरोग्यकर्ता थे आते कहीं जने व्यक्ति सुधा पीड़ित नथिले तेणु यह जने पीड़ित को कल्पना कले जेपरिक सुस्थ कर पारती आपणा को आरोग्यकारी बोली परिचित करवाक साधन करती पवित्र दूरवर्ती राज्य परित्राणटी आद्वेगर कारण गुडाक आई समान पिता और माता आड़ जो मैंने जाकुब को कल्पना करसव को मध्य कल्पना करते उभय को उत्पन्न करते बुझे तो यह ईश्वर अटंती से निजर योजना को कदापि परिवर्तन करती ना सेगुडाक ठीक समान रूपे अग्रसर करने को ही अच्छी सकल प्रकार आचरण विधि कहीं संपर्क स्थापन कर रही थी अच्छी मुझे कौन अर्थ करी कहे आपण माने धरले कि ठीक एथिरे संचालित हुए उद्धार करने अभिप्राय कौन सी ना कौन सी विषय को निश्चित रूपे हजिबा को ही पड़े आउ सेपरि स्थले जदि केही सेपरि धरण होइ नथान्ती तेबे से तांकर योजना मध्य निजरु जने ताणकर्ता हेबार विषय को प्रस्तुत करथान्ती गभीर अन्य गभीर को ଆହ୍ୱାନ କରେ। ଠିକ ସେହି ସାନ ବାଳକର ନ୍ୟାୟ ଯାହା ବିଷୟରେ ମୁଁ ସବୁବେଳେ କହିଥାଏ, ସେ ପେନସିଲର ହିସାକୁ କାଢି ଖାଉଥିଲା, ତତ୍ପରେ ସାଇକେଲର ପେଡଲକୁ ଖାଉଥିଲା, ସେ ସଲଫର ଆବଶ୍ୟକ କରୁଥିଲା। ତେଣୁ ସଲଫର ଚାହିଦାକୁ ଆବଶ୍ୟକ କରୁଥିବା ଭଳି କୌଣସି ପ୍ରକାର ଅଭାବ ଯେତେବେଳେ ପର୍ଯ୍ୟନ୍ତ ରହିଥିଲା, ତେବେ କୌଣସି ନା କୌଣସି ସ୍ଥାନରେ ସଲଫର ଅବସ୍ଥିତ ନିଶ୍ଚିତ ଭାବେ ଥିଲା, ପ୍ରଥମେ ସୃଷ୍ଟି ହୋଇଥିଲା। ଏଥିପୂର୍ବେ କି ସେହି ବାଳକଟି ଏଥିପାଇଁ ଆତୁର ହେଲା, ତା ପୂର୍ବରୁ ସଲଫର ଅବସ୍ଥିତି ନିହାତି ପକ୍ଷେ ରହିଥିଲା। ଆଉ ଏହା ସଲଫର ଏହାକୁ ତାହାଠାରେ ଅଭିଳାଷା ଉତ୍ପନ୍ନ କଲା, ତତ୍ପରେ ସେ ସଲଫର ଆଡ଼କୁ ଫେରିଯାଇଥିଲା। ଆଉ ଏହା ସଲଫର ଅର୍ଥାତ୍ ତାହାକୁ ଅଭିଳାଷା କରିଥିଲା, ତା ମଧ୍ୟରେ ଏକ ଆଶାକୁ ଉତ୍ପନ୍ନ କଲା, ତତ୍ପରେ ସେ ସଲଫର ଆଡ଼କୁ ଫେରିଯାଇଥିଲା। ପରମେଶ୍ୱର ଯେ ଜଣେ ତାଙ୍କର୍ତ୍ତା କହନ୍ତି, ଏହା ଠିକ ତାହାର ଅନୁରୂପ ଅଟେ। ଆଉ ସେଥିପାଇଁ ଜଣଙ୍କୁ ହଜିବାର ହିଁ ଥିଲା, ତାଙ୍କୁ ଜଣେ ଉଦ୍ଧାରକର୍ତ୍ତାରେ ପରିଚିତ କରାଇବା ନିମନ୍ତେ ତାଙ୍କୁ ତ୍ରାଣ କାର୍ଯ୍ୟ କରିବା ପାଇଁ ଜଣଙ୍କୁ ଅବଶ୍ୟ ହଜିବାକୁ ହିଁ ପଡ଼ିଥିଲା। ତାହା ହିଁ ସବୁକିଛି ବିଷୟ ଯାହାକି ଏହା ସାଧନ କରୁଅଛି, ପରମେଶ୍ୱରଙ୍କ ଯୋଜନାନୁସାରେ କାର୍ଯ୍ୟ କରୁଅଛି। ସବୁକିଛି ବସ୍ତୁ ସମସ୍ତ ବିଷୟ ତାହାଙ୍କ ଠାରେ ରହିଅଛି, ଜଣେ ପ୍ରଚାରକଙ୍କର ମଧ୍ୟରେ ନାହିଁ, ଏକ ମଣ୍ଡଳୀ ମଧ୍ୟରେ ସୁଦ୍ଧା ନାହିଁ, ଏକ ସଂଗଠନର ମଧ୍ୟରେ ସୁଦ୍ଧା ନାହିଁ, କିନ୍ତୁ ଈଶ୍ୱରଙ୍କ ଠାରେ ରହିଅଛି, ଯେପରିକି ନିର୍ବାଚନଟି ସିଦ୍ଧତାର ସହିତ ସୁସ୍ଥିର ହୁଏ। ବୁଝନ୍ତି ତ, ଏହା କେବଳ ତାଙ୍କ ଠାରେ ହିଁ ରହିଅଛି। ହଁ ଲୁଥରାନ, ତତ୍ପରେ ଅନ୍ୟ ଏକ ପୃଥକୀକରଣକୁ ଆମମାନେ ଧ୍ୟାନ କରିଥାଉ, ତାହା ଅବ୍ରାହମ ଓ ଲୋଟ ଥିଲେ। ସେମାନେ ଭାତୃଗଣ ଥିଲେ, କିନ୍ତୁ ଲୋଟ ଜଣେ ଜାଗତିକ ବିଚାରଧାରାର ବ୍ୟକ୍ତି ଥିଲେ। ସେ ତ ସବୁବେଳେ କିଛିଟା ମହତ୍ ବିଷୟ ପ୍ରତି ଆକୃଷ୍ଟ ଥିଲେ, ଏପରି କିଛି ବିଷୟ ତାହା ଉପରେ ଏକାଧିକ ଆଗ୍ରହତାର ବିଷୟ ରହିଥିଲା, ଠିକ ଏକ ମାଙ୍କଡ଼ ପରି, ଯେପରିକି ମୁଁ କହିପାରନ୍ତି ସବୁବେଳେ ଆକର୍ଷଣୀୟ ବସ୍ତୁ ଆଡ଼କୁ ପ୍ରଭାବିତ ହୋଇଥାଏ। ଆଜିକାଲି ସେହି ସମାନ ଧରଣର ଆତ୍ମାଟି ଲୋକମାନଙ୍କୁ ତ୍ୟାଗି ନାହିଁ। ହଁ, ସେମାନେ ତ ସେଥିପାଇଁ ପ୍ରଭାବିତ ହେବେ, ସେମାନେ ସହର ମଧ୍ୟକୁ ଯାଆନ୍ତି, ପୁଣି ଏହିପରି ଧରଣର ଏକ ଉନ୍ମାଦନାକୁ ଲାଭ ନ କରି ଏମାନେ କଦାପି ଫେରନ୍ତି ନାହିଁ। ବୁଝନ୍ତି ତ, ଏମାନେ ସହର ମଧ୍ୟରେ ଥିବା ସବୁଠାରୁ ଖ୍ୟାତନାମ ମଣ୍ଡଳୀକୁ ଆବଶ୍ୟକ କରନ୍ତି, ସବୁଠାରୁ ସୁଶିକ୍ଷିତ ବୁଦ୍ଧିମତା ପାଳକଙ୍କୁ ଆବଶ୍ୟକ କରନ୍ତି, ଯେଉଁ ଆରାଧନାଳୟକୁ ସବୁଠାରୁ ଲୋଭନୀୟ ସୁନ୍ଦର ବସ୍ତ୍ର ପିନ୍ଧି ଲୋକମାନେ ଯାଆନ୍ତି, ଯେଉଁ ଉପାସନାଳୟକୁ ସହରର ନଗରପାଳ ଯାଆନ୍ତି, ସେହିପରିଧରଣର ଭୋଜନାଳୟକୁ ସେମାନେ ଚାହାନ୍ତି। ଏହା ତ ଅଦ୍ୟାବଧି ସେହି ଏସବୁର ଆତ୍ମା ଅଟେ। ପ୍ରକୃତରେ ସକଳ ଚେଷ୍ଟାଧିକାରକୁ ସେମାନେ ହାସଲ କରିଥିଲେ, ପ୍ରାରମ୍ଭିକ ସମୟରୁ ନିଜକୁ ଏକ ମଣ୍ଡଳୀ ବୋଲି ପରିଚିତ କରାଇଥିଲେ, ତଥାପି ସେମାନେ ଏହାକୁ ହଜାଇ ଦିଅନ୍ତି ଯେହେତୁ ସେମାନେ ଏହାକୁ ତୁଚ୍ଛ ଜ୍ଞାନ କରନ୍ତି। ଆପଣଙ୍କର ଆଣ୍ଠୁରେ ଆଣ୍ଠୁ ପଡି ଅବନତ ହେବାକୁ, ପୁଣି ପରମେଶ୍ୱରଙ୍କ ଠାରେ ଆକୁଳ କ୍ରନ୍ଦନ ଆଉ ପ୍ରାର୍ଥନା କରିବା ବିଷୟକୁ ଆପଣ ଏହି ଲୋକମାନଙ୍କ ମଧ୍ୟରେ କଦାପି ପାଇପାରନ୍ତି ନାହିଁ। ପୁଣି ବାହାରକୁ ଚାଲିଯାଇ ଆରୋଗ୍ୟତର ସେବା କରିବାକୁ ଆଉ ଜଗତର ସକଳ ଯାତନାକୁ ସହନ କରି ସୁସ୍ଥିର ହେବାକୁ ପବିତ୍ର ଆତ୍ମାଙ୍କୁ ଲାଭ କରିବାକୁ ଉତ୍ସାହ ସମାନ ମଧ୍ୟ ଦେଖନ୍ତି ନାହିଁ। ଆଉ ସେମାନେ ତାହାକୁ କଦାପି କରିବେ ନାହିଁ, ସେମାନେ ଏହାକୁ ତୁଚ୍ଛ କରନ୍ତି। ସେମାନେ ତ ଏହାକୁ ଧାର୍ମିକ ମନା ଗୋଷ୍ଠୀର ଏକ ଦଳ ବୋଲି କହନ୍ତି। ବାଇବଲ ପ୍ରକୃତରେ ଯାହା କିଛି କହିଥିଲା ସେମାନେ ତାହା କରିବେ, ସେମାନେ ଏହାକୁ କରନ୍ତି ଯେହେତୁ ଏହା ସେମାନଙ୍କ ଆଚରଣ ଅଟେ, ଏହା ଏକ ଆଚରଣ ଅଟେ। ଠିକ କାଉ ପୁଣି କାପ୍ତା ପରି ଦୁଇଟି ଭିନ୍ନ ଧରଣର ସ୍ୱଭାବ ଅଟେ। ସେମାନେ ଏହିପରି ଧରଣର ସ୍ୱଭାବକୁ ଧାରଣ କରନ୍ତି ଯେହେତୁ ସେମାନେ ତାହା ହିଁ ଅଟନ୍ତି। ସେମାନେ କଦାପି ଅନ୍ୟମାନଙ୍କୁ ଧ୍ୟାନ ଦେବେ ନାହିଁ, କାରଣ ତାହାକୁ ଲକ୍ଷ୍ୟ କରିବାକୁ ସେମାନେ ଆଦୌ ସେପରି ଭାବରେ ଜାତ ହୋଇନାହାନ୍ତି। ପୁଣି ଅନ୍ୟ ଜଣଙ୍କ ଆପଣ ତାହାକୁ ଏଥିରୁ କୌଣସି ପ୍ରକାରେ ଅଲଗା କରି ରଖିପାରି ନଥିଲେ, ଯେହେତୁ ଏହା ଈଶ୍ୱରଙ୍କ ନିର୍ବାଚନର ଅନୁରୂପ ଥିଲା। ସେ ଜଣେ ଆତ୍ମିକ ବ୍ୟକ୍ତି ହୋଇ କିମ୍ବା ଜଣେ ଆତ୍ମିକ ନାରୀ ହୋଇ ଜାତ ହୋଇଥିଲେ, ତାଙ୍କ ମଧ୍ୟରେ ଏପରି କିଛି ବିଶ୍ଲେଷଣର ବିଷୟ ରହିଛି ଯାହାକି ତାଙ୍କ ଏଥିପାଇଁ ଆହ୍ୱାନ ଦିଏ। ଆରେ ବା, ମୁଁ ଆଶା କରେ ଏହା ଏପରି ଏକ ସ୍ଥାନରେ ଯାଇ ପ୍ରବେଶ କରେ ଯେଉଁ ସ୍ଥାନରେ ଆମମାନେ ଗ୍ରହଣ କରିପାରିବା। ମୁଁ ଯେ କଣ ଅର୍ଥ କରେ ତାହାକୁ ଆପଣ ଲକ୍ଷ୍ୟ କରିପାରନ୍ତି, ଏହାକୁ ବର୍ତ୍ତମାନ ଶିରଧାର୍ଯ୍ୟ କରିବା ଦ୍ୱାରା ସେପରି କରିପାରନ୍ତି। ପୁଣି ଅବ୍ରାହମ ଯେପରି ଅବସ୍ଥାରେ ଥିଲେ, ମନେ ରଖନ୍ତୁ ଯେତେ ଦିନ ପର୍ଯ୍ୟନ୍ତ ସେମାନେ ପରସ୍ପର ସହିତ ସଂଘବଦ୍ଧ ଭାବେ ରହିଥିଲେ, ଜାଗତିକ ମନା ମଣ୍ଡଳୀ ପୁଣି ଆତ୍ମିକ ମନା ମଣ୍ଡଳୀ ଏକତ୍ର ଭାବେ ରହୁଥିଲେ, ସେମାନେ ଆଦୌ ଆଶୀର୍ବାଦ ଅଧିକାରୀ ହେଲେ ନାହିଁ। ଏସବୁଠାରୁ ଆପଣଙ୍କୁ ପୃଥକ ନ କଲା ପର୍ଯ୍ୟନ୍ତ ଯାକୁବ କଦାପି ଆଶୀର୍ବାଦକୁ ପାଇପାରିଲେ ନାହିଁ, ଆଉ ଲୋଟଙ୍କ ଠାରୁ ପୃଥକ ନ ହେବା ପର୍ଯ୍ୟନ୍ତ ଅବ୍ରାହମ କଦାପି ଆଶୀର୍ବାଦ ଅଧିକାରୀ ହେଲେ ନାହିଁ। ସେଠାରେ ଏକ ଛୋଟ ସହଭାଗିତାରେ ଲୋଟ ନିଜର ଏକ ଛୋଟ କାଟ ପ୍ରାର୍ଥନା ସଭା ଲାଭ କରିଥିଲେ। ଆପଣା ପୁତ୍ରଗଣ ଆଉ କନ୍ୟାଗଣଙ୍କୁ ପୁଣି ଅନ୍ୟମାନଙ୍କୁ ଶିଖାଇଥିଲେ। ତଥାପି ସେ ଏପରି ଧରଣର ଜୀବନକୁ ଯାପନ କଲେ ଯେତେବେଳେ ସେ ଶେଷ ସମୟର ସମ୍ବନ୍ଧରେ ସେମାନଙ୍କୁ ଯାଇ କହିଥିଲେ ସେମାନେ ତାଙ୍କର ପରିହାସ କରିଥିଲେ। ଆଜିକାଲିର ଅବସ୍ଥାଟି ଠିକ୍ ସେହିପରି ଧରଣର ଅଟେ। ଆପଣ ଅଲୌକିକ ସୁସ୍ଥତା ବିଷୟକୁ ପୁଣି ଈଶ୍ୱରଙ୍କ ସାମର୍ଥ୍ୟ ବିଷୟରେ ସେମାନଙ୍କୁ କହନ୍ତୁ, ପୁଣି ଅନ୍ୟାନ୍ୟ ସତ୍ୟତା ସମ୍ବନ୍ଧରେ କହନ୍ତୁ, ସେମାନେ ଏହାର ପରିହାସ କରିବେ। ଏକ ପ୍ରକାରର ଆତ୍ମା ଅଟେ, ତାହା ହିଁ ତ ସେହି ମୁଖ୍ୟ ଦୁଇଟି ଆତ୍ମା ଅଟନ୍ତି। ଆତ୍ମିକ ରୂପେ ଜଗତକୁ ବନ୍ଧନରେ ବାନ୍ଧି ରଖିଛନ୍ତି ବିଶ୍ୱାସୀ ପୁଣି ଅବିଶ୍ୱାସୀ, ବିଶ୍ୱାସୀ ଆଉ ସୁସ୍ଥ ବିଶ୍ୱାସୀ ଜଣେ ଅନ୍ୟର ନକଲ କରୁଅଛନ୍ତି। ପୁଣି ଅବ୍ରାହମ ନିଜକୁ ଯେତେବେଳେ ପୃଥକ କଲେ ତତ୍ପରେ ଆପଣ ଯୀଶୁଙ୍କୁ ଲକ୍ଷ୍ୟ କରିଥିଲେ କି? ଆପଣଙ୍କର ଆଗମନ କରୁଥିବା ଦ୍ୱିତୀୟ ଥର ଆଗମନ କରୁଥିବା ପ୍ରସଙ୍ଗ ପରେ ସେ କହିଥିଲେ, ନୋହଙ୍କ ଦିନମାନଙ୍କ ଯେପରି ହୋଇଥିଲା ସେମାନେ ଭୋଜନ କରୁଥିଲେ, ସେମାନେ ପାନ କରୁଥିଲେ, ବିବାହ କରୁଥିବେ, ପୁଣି ବିବାହ ନେଉଥିବେ। କିନ୍ତୁ ଲୋଟଙ୍କ ଦିନ ମାନଙ୍କ ବିଷୟରେ ସେ ଯେତେବେଳେ କହିଥିଲେ ସେ ଏଗୁଡ଼ାକ ପ୍ରସଙ୍ଗକୁ ନେଇ ଗୋଟିଏ ହେଲେ ବାକ୍ୟକୁ ଆଦୌ କହିଲେ ନାହିଁ। ଲୋଟଙ୍କ ଦିନମାନଙ୍କ ଯେପରି ହୋଇଥିଲା ତାହା ପ୍ରକାଶନ ନିମନ୍ତେ ଅଟେ। ଲୋଟଙ୍କର ଦିନମାନଙ୍କରେ ଯେ କଳ ଘଟିଥିଲା ସେ ବିଷୟକୁ ଧ୍ୟାନ ଦିଅନ୍ତୁ। ସେତେବେଳେ ଲୋଟ ସଦମରେ ବାସ କରି ରହିଥିଲେ, ସୁଚାରୁ ରୂପେ ବାସ କରି ରହୁଥିଲେ, ବୁଦ୍ଧି ବିଦ୍ୟାରେ ନିପୁଣ ଥିବାରୁ ସହରର ଅନ୍ୟାନ୍ୟ ପ୍ରତିଷ୍ଠିତ ଲୋକମାନଙ୍କ ପରି ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଥିଲେ, ଜଣେ ବିଚାରକ ଥିଲେ, ନଗର ଦ୍ୱାରା ନିକଟରେ ବସୁଥିଲେ, ପୁଣି ଲୋକମାନଙ୍କର ବିଚାର କରୁଥିଲେ, ସହରରେ ଅବସ୍ଥିତ ଥିବା ସମସ୍ତ ସଂଗଠନରେ ତାଙ୍କର ପତ୍ନୀ ଯୋଗଦାନ କରି ରହିଥିଲେ, ଆଉ ତାଙ୍କର କନ୍ୟାଗଣ ପୁଣି ସେମାନଙ୍କ ମଧ୍ୟରୁ ଅନ୍ୟମାନେ ପର୍ବ ପାଳନକାରୀମାନଙ୍କ ସହିତ, ବିଦ୍ୱାନମାନଙ୍କ ସହିତ, ସୁଶିକ୍ଷିତମାନଙ୍କ ସହିତ, ଚତୁର ପୁଣି ନିପୁଣ ବ୍ୟକ୍ତିମାନଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ ଥିଲେ। କିନ୍ତୁ ଅବ୍ରାହମ ଏକ ଅଲନ ବୃକ୍ଷ ମୂଳେ ସ୍ଥାପିତ ତମ୍ବୁ ମଧ୍ୟରେ ବାସ କରି ରହିଥିଲେ, ଆଉ ସେମାନେ ଉଭୟେ ଦିନେ ଦର୍ଶନଟିଏ ପାଇଥିଲେ। ତତ୍ପରେ ସେଠାକୁ ଜଣେ ବିଦ୍ୱାନ ପ୍ରଚାରକ ଯାଇଥିଲେ ଆଉ ପ୍ରଚାର କରିଥିଲେ, ପୁଣି ସେମାନଙ୍କୁ ବାହାରକୁ କାଢି ଆଣିଥିଲେ, ବାହାରକୁ ଡାକି ଆଣିଥିଲେ। ସେଆଡ଼କୁ ଧ୍ୟାନ ଦିଅନ୍ତୁ, ସେମାନଙ୍କ ସନ୍ଦେଶ ଆଡ଼କୁ ଧ୍ୟାନ ଦିଅନ୍ତୁ। ସେ ଲୋକଙ୍କୁ କହିଥିଲେ ବାହାରି ଆସ, ଆଉ ସେ କଦାପି ବାହାରି ଆସିବାକୁ ଆହୁତ ହୋଇନଥାନ୍ତେ ଯଦି ତାହା ଅବ୍ରାହମଙ୍କ ପ୍ରତି ଅନୁଗ୍ରହ କାରଣ ହୋଇନଥାନ୍ତା। ପଚାରିଥିଲେ, ଯଦି ମୁଁ 50 ଜଣ ଧାର୍ମିକଙ୍କୁ ପାଇପାରେ ତେବେ ଆପଣ ତାହାକୁ ଛାଡ଼ିଦେବେ କି? ଯଦି ମୁଁ 30 ଜଣଙ୍କୁ ପାଇପାରନ୍ତି, ମୁଁ ଏପରି ହୋଇପାରେ ଯଦି ମୁଁ 10 ଜଣଙ୍କୁ ପାଇପାରନ୍ତି, ଯେତେ ଦୂର ପର୍ଯ୍ୟନ୍ତ ସେ ଯାଇପାରିଥାନ୍ତେ ତାହା ହିଁ ସେପରି ଅଟେ। ପୁଣି ସେ 10 ଜଣ ଧାର୍ମିକ ବ୍ୟକ୍ତିଙ୍କୁ ସୁଦ୍ଧା ସେମାନଙ୍କ ମଧ୍ୟରେ ପାଇଲେ ନାହିଁ, ବିସ୍ମୟର କୌଣସି କାରଣ ନାହିଁ। ନୋହଙ୍କର ଦିନମାନଙ୍କରେ ଏହା ଯେ ପ୍ରକାର ଥିଲା ଠିକ୍ ସେ ପ୍ରକାର ଧରଣର ବିଷୟ। ମନେ ରଖନ୍ତୁ, ନୋହ ସେ ମଣ୍ଡଳୀର ନିଦର୍ଶନ ସ୍ୱରୂପ ନଥିଲେ, ହନକ ଥିଲେ, ଯିଏକି ମହାକ୍ଲେଶର ସମୟ ଦେଇ ଗତି କରିନଥିଲେ। କିନ୍ତୁ ମହାକ୍ଲେଶର ଦିନଗୁଡ଼ିକ ଆସିବା ପୂର୍ବେ ସେ ଅନ୍ତର୍ହିତ ହୋଇଯାଇଥିଲେ, ହନକ ସ୍ୱର୍ଗୀୟ ନିବାସକୁ ଚାଲିଯାଇଥିଲେ, ସେ ମହାକ୍ଲେଶର ମଧ୍ୟ ଦେଇ ଯାଇନଥିଲେ। ନୋହ ତ ମହାକ୍ଲେଶର ମଧ୍ୟ ଦେଇ ଗମନ କରିଥିଲେ। ପୁଣି ଅତି ନିକଟରେ ତେବେ ଲକ୍ଷ୍ୟ କରନ୍ତୁ, ଯେତେବେଳେ ଆମମାନେ ଏହି ବିଷୟ ମଧ୍ୟ ଦେଇ ଅଗ୍ରସର କରିଥାଉ ସେତେବେଳେ ଧ୍ୟାନ ଦିଅନ୍ତୁ, ଅବ୍ରାହମ ପୁଣି ତାଙ୍କର ପରିବାରଟି କେଉଁ ପ୍ରକାରର ଚିହ୍ନକୁ ଯେ ଲାଭ କରିଥିଲେ ସେ କଥାକୁ ଧ୍ୟାନ ଦିଅନ୍ତୁ। ସେମାନେ ଅଲୌକିକ ଚିହ୍ନକୁ ଲାଭ କରିଥିଲେ। ଅବ୍ରାହମ ସେ ଯେ ଅବ୍ରାହମ ବୋଲି ଖ୍ୟାତ ଥିଲେ ଏ ବିଷୟକୁ ସେ କିପରି ବୁଝିଥିଲେ? ତୁମ୍ଭର ଭାର୍ଯ୍ୟା ସାରା ସେ କେଉଁଠାରେ? ସେ ଯେ ବିବାହିତ ଥିଲେ, ପୁଣି ସାରି ନାମେ ତାଙ୍କର ଏକ ପତ୍ନୀ ଥିଲେ, ସେ କଥାକୁ ସେ ଏହି ଆଗନ୍ତୁକ ଜଣକ କିପରି ଭାବେ ଜାଣିଥିଲେ? ସେ ତମ ମଧ୍ୟରେ ଅଛି, ଆଉ ଜଣେ ବ୍ୟକ୍ତି ସେଠାରେ ବସିଛନ୍ତି, ମାଂସ ଭୋଜନ କରୁଛନ୍ତି, ଦୁଗ୍ଧ ପାନ କରୁଛନ୍ତି, ପୁଣି ଜବର ରୁଟି ଭୋଜନ କରୁଛନ୍ତି। କେଉଁଠାରେ ତୁମ୍ଭର ପତ୍ନୀ ସାରା କେଉଁଠାରେ? ସେ ସେହି ନାମଟିକୁ କିପରି ଭାବରେ ଜାଣିଲେ? ସେ ତାଙ୍କୁ କିପରି ଭାବରେ ଚିହ୍ନିଲେ? ଏ ବିଷୟଟିକୁ ବିଚାର କରନ୍ତୁ। ଆପଣ ଡାକନ୍ତି, ଆପଣ ଆତ୍ମିକ ମନ ଲୋକେ ଏହା ଆପଣଙ୍କ ମସ୍ତିଷ୍କରେ ପ୍ରବେଶ କରୁ, ଜଣେ ଅପରିଚିତ ପରି ବ୍ୟବହାର କରୁଥିବା ସମୟରେ, ତାଙ୍କର ପରିଧେୟ ବସ୍ତ୍ର ଧୂଳିସଳିତ ହୋଇ ରହିଥିବା ସମୟରେ ସେ ଏହି କଥାଟିକୁ କିପରି ଭାବେ ଜାଣିଥିଲେ? ତତ୍ପରେ ସେ ଯେ ତମ୍ବୁ ମଧ୍ୟରେ ଅଛନ୍ତି, ଆପଣଙ୍କ ପଛ ପାଖରେ ଅଛନ୍ତି, ଅବ୍ରାହମ ସେତେବେଳେ ସେପରି କହିଥିଲେ, ଆଉ ସେ ଏପରି କହିଥିଲେ, ମୁଁ କରିବାକୁ ଯାଉଅଛି, ମୁଁ ଏହା ବ୍ୟକ୍ତିଗତ ସର୍ବନାମ ଅଟେ, ମୁଁ ଏହି ବ୍ୟକ୍ତି ଜଣକ ପରମେଶ୍ୱର ସ୍ୱୟଂକୁ ମାଂସମୟ ଶରୀରରେ ପରିଚିତ କରାଉଅଛନ୍ତି, ପରମେଶ୍ୱର ଯାହାଙ୍କୁ ଅବ୍ରାହମ ଇଲୋହିମ ବୋଲି ଡାକିଥିଲେ। ମୁଁ ତୁମ୍ଭକୁ ଦର୍ଶନ ଦେବାକୁ ଯାଉଅଛି, ମୁଁ ଆପଣଙ୍କର ପ୍ରତିଜ୍ଞାକୁ ରକ୍ଷା କରିବାକୁ ଯାଉଅଛି, ଆଉ ଜୀବନର ଯୋଗ୍ୟ ଋତୁରେ ମୁଁ ତୁମ୍ଭକୁ ଦର୍ଶନ ଦେବାକୁ ଯାଉଅଛି। ପୁଣି ଆମ୍ଭେ ତୁମ୍ଭଠାରେ ପ୍ରତିଜ୍ଞା କରି କହିଥିବା ଅନୁସାରେ ତୁମେ ସେ ପୁତ୍ରଙ୍କୁ ଲାଭ କରିବାକୁ ଯାଉଅଛ। ଆଉ ଅବ୍ରାହମ 100 ବର୍ଷର ଆଉ ସାରା ପୁଣି 90 ବର୍ଷ ବୟସର ହୋଇସାରିଥିଲେ। ଆଉ ସାରା ଅନତି ଦୂରରେ ଥିବା ତମ୍ବୁ ମଧ୍ୟରେ ଥିଲେ। ପ୍ରାୟ ଛୋଟ ଛୋଟ 4ଟି ତମ୍ବୁ ସେଠାରେ ଥିଲା। ମୁଖ୍ୟ ତମ୍ବୁଟି ଠିକ ପଛ ପାଖରେ ଥିଲା। ପଛ ପାଖରେ ତମ୍ବୁର ଅନ୍ତରାଳରେ ଥାଇ ସେ କଥୋପକଥନକୁ ଶୁଣୁଥିଲେ। ସେ ଏହାକୁ ଶୁଣୁଥିଲେ ଆଉ ସେ ମନେ ମନେ ହସିଥିଲେ। କହିଥିଲେ, ମୁଁ ଜଣେ ବୃଦ୍ଧା ନାରୀ, ମୋହର ପ୍ରଭୁ ଜଣେ 100 ବର୍ଷର ବ୍ୟକ୍ତି, ମୋହର ପ୍ରଭୁ ପୁଣି ଜଣେ ବୃଦ୍ଧ ବ୍ୟକ୍ତି, ଆଉ ଆମମାନେ ପୁନଶ୍ଚ ଦାମ୍ପତ୍ୟ ସୁଖକୁ, ବିବାହିତ ଦାମ୍ପତ୍ୟ ସୁଖକୁ, ଯୁବକ ଯୁବତୀର ସୁଖକୁ ପୁନର୍ବାର ଲାଭ କରିବୁ। ଆରେ ବା, ଏହା କିପରି ଭାବରେ ହୋଇପାରେ? ଆଉ ସେ ଏକ ପ୍ରକାରେ ହସି ପକାଇଥିଲେ। ସେ ତମ୍ବୁ ଆଡ଼କୁ ନିଜର ପିଠିକୁ ପଛ କରି ରଖିଥିଲେ। ପଚାରିଥିଲେ, ସାରା କାହିଁକି ହସିଲେ? ହେ ଭାଇ, ସେହି ସ୍ଥାନରେ ଆପଣ ଯେତେବେଳେ ଅଛନ୍ତି, ଜାଗତିକ ମାନା ମଣ୍ଡଳୀ ଆଡ଼କୁ ଟିକେ ଧ୍ୟାନ ଦିଅନ୍ତୁ। ସେମାନଙ୍କଠାରେ ପ୍ରଚାରିତ ହୋଇସାରିଥିବା ସୁସମାଚାରଟିକୁ ସେମାନେ ଲାଭ କରୁଛନ୍ତି। ଜଣେ ଆଧୁନିକ ବିଲି ଗ୍ରାହମ ଆଉ ଅନ୍ୟମାନେ ସେଠାକୁ ଯାଇ ସେମାନଙ୍କ ନିକଟରେ ବାକ୍ୟ ପ୍ରଚାର କରୁଛନ୍ତି, ସୁସମାଚାର ପ୍ରଚାର କରୁଛନ୍ତି, ପୁଣି ଏଥିରୁ ବାହାରି ଆସ ବୋଲି ପ୍ରଚାର କରି ସେମାନେ ଆହ୍ୱାନ ଦେଉଛନ୍ତି। ତଥାପି ସେମାନେ ବାହାରି ଆସିଥିଲେ କି ନୁହେଁ? ଖୁବ୍ ଅଳ୍ପ, ଖୁବ୍ କମ୍ ସଂଖ୍ୟକ ଲୋକ, ମୁଷ୍ଟିମୟ ଲୋକେ ବାହାରି ଆସିଥିଲେ। ସେହି ଆହୁତ ହୋଇ ବାହାରି ଆସିଥିବା ଅବ୍ରାହମଙ୍କ ଦଳଟିକୁ ଲକ୍ଷ୍ୟ କରନ୍ତୁ। ବର୍ତ୍ତମାନ ଧ୍ୟାନର ସହିତ ଦେଖନ୍ତୁ, ଆଉ ସେ ତାଙ୍କୁ ଏହି ଚିହ୍ନଟିକୁ ଦିଅନ୍ତି। ପୁଣି ସେ ତାଙ୍କୁ ବିଶ୍ୱାସ କରିଥିଲେ, ଆଉ ସେ ତାଙ୍କ ସମ୍ମୁଖରେ ଉଭେଇ ଯାଇଥିଲେ, ପୁଣି ଦୂରକୁ ଚାଲି ଯାଇଥିଲେ। ଆରେ ବା, ଆହୁତ ହୋଇ ପୃଥକୀକୃତ ହୋଇଥିବା ପାଇଁ ଏହା କିପରି ଭାବରେ ପୃଥକୀକରଣ ବିଷୟକୁ ସୃଷ୍ଟି କରି ରହିଆସିଅଛି? ପୁଣି ଏହି ଦୁଇଟି ଆତ୍ମା ଆପଣମାନଙ୍କ ସହିତ ଶୀଘ୍ର ଶୀଘ୍ର ବଢିବା ନିମନ୍ତେ ଆପଣମାନେ ଯେଉଁ ସ୍ଥାନକୁ ଲକ୍ଷ୍ୟ କରନ୍ତୁ, ତାହାକୁ ଆପଣ ଜାଣନ୍ତୁ ବୋଲି ମୁଁ ଇଚ୍ଛା କରି ମୋର ପ୍ରମୁଖ ସ୍ଥାନକୁ ମୁଁ ଏତେବେଳେ ପହଞ୍ଚିବା ଅଭିପ୍ରାୟରେ ଶୀଘ୍ରତା ଶୀଘ୍ର ବଢିବାକୁ ଚାହେଁ। ଏହି ଦୁଇଟି ଦଳ ପରସ୍ପର ସହିତ ନିକଟତର ଭାବେ ସମ୍ମିଳିତ ହୋଇ ରହିଛନ୍ତି, ସକଳ ଯୁଗ ମଧ୍ୟ ଦେଇ ଗତି କରି ଆସିଛନ୍ତି। ଯୁଗର ଆରମ୍ଭ କାଳରୁ ସେପରି ହୋଇ ଆସିଛନ୍ତି। ଜାଗତିକ ମାନା ମଣ୍ଡଳୀ ପୁଣି ଆତ୍ମିକ ମାନା ମଣ୍ଡଳୀଟି ପରସ୍ପର ସହିତ ସମ୍ପର୍କ ସ୍ଥାପନ କରି ରହି ଆସିଛନ୍ତି। ସେମାନେ ପୁରାତନ ନିୟମରେ ସେପ୍ରକାର ଧରଣ ହୋଇ ଆସିଛନ୍ତି, ସେମାନେ ନୂତନ ନିୟମରେ ସୁଦ୍ଧା ସମ୍ପର୍କ ସ୍ଥାପନ କରି ରହି ଆସିଥିଲେ, ଆଉ ସେମାନେ ଅଦ୍ୟାବଧି ସମ୍ପର୍କ ସ୍ଥାପନ କରି ରହି ଆସୁଛନ୍ତି। ପ୍ରାୟ 2000 ବର୍ଷ ପୂର୍ବେ ଏହା ମସ୍ତକ ଆଡ଼କୁ ଆସି ପହଞ୍ଚିଥିଲା। ତତ୍ପରେ ଏହା ଦୁଇଜଣ ବ୍ୟକ୍ତିଙ୍କ ମଧ୍ୟରେ କେନ୍ଦ୍ରୀଭୂତ ହେଲା। ଜଣେ ଯୀଶୁଖ୍ରୀଷ୍ଟ ଥିଲେ, ଅନ୍ୟ ଜଣଙ୍କ ଜିହୁଦା ଇସ୍କରିଓତ ଥିଲା। ଆଉ ଯୀଶୁ ତାଙ୍କର ଆଗମନର ଉଦ୍ଦେଶ୍ୟର ସହିତ ସଂଯୁକ୍ତ ହୋଇ ରହିଥିଲେ, ତାଙ୍କ ଦ୍ୱିତୀୟ ଆଗମନର ସହିତ ସମ୍ବନ୍ଧ ସ୍ଥାପନ କରି ରହିଥିଲେ। ଅର୍ଥାତ୍ ଏହି ଦୁଇଟି ଆତ୍ମା ଏମାନେ ପଛରେ ଯେପରି ଧରଣର ଥିଲେ ନା କାହିଁକି, ଏମାନଙ୍କ ମଧ୍ୟରେ ଏକ ବିରାଟ ଭିନ୍ନତାର ବିଷୟ ରହିଥିବ। ପୁଣି ଏଠାରେ ଏପରି ଏକ ବିଷୟ ରହିଛି ଯେଉଁଠାରେ ଆପଣମାନେ ନିଜ ନିଜର ଗୌରବମୟ ଉପକରଣ ଗୁଡାକୁ ବ୍ୟବସ୍ଥିତ କରି ରଖନ୍ତୁ ବୋଲି ମୁଁ ଚାହେଁ। ଏହି ଦୁଇଟି ଯାକ ଆତ୍ମା ପରସ୍ପର ଠାରୁ ସମ୍ପୂର୍ଣ୍ଣ ରୂପେ ଭିନ୍ନ ହେବାକୁ ଯାଉଛନ୍ତି, କାରଣ ଶୟତାନ ଆସିଥିଲା, ପୁଣି ଜଣେ ବ୍ୟକ୍ତିଙ୍କଠାରେ ବାସ କରିଥିଲା ଯିଏକି ମଣ୍ଡଳୀର ଜଣେ ସଦସ୍ୟ ଥିଲେ। ସେ ଜଣଙ୍କ ଜିହୁଦା ଇସ୍କରିଓତ ଥିଲେ। ସେ ଏକ ଜାଗତିକ ମାନା ମଣ୍ଡଳୀରେ ଆସି ବାସ କରିଥିଲେ, ପୁଣି ସବୁବେଳେ ମଣ୍ଡଳୀର ଜଣେ ବନ୍ଧୁ ରୂପେ ପରିଚିତ ଥିଲେ। ତଥାପି ସେ ଭିତରକୁ ପଶି ଆସିଥିଲେ, ପୁଣି ପ୍ରତାରଣ କାର୍ଯ୍ୟ କରିଥିଲେ, କିମ୍ବା ସେ ଯେ ଆପଣ ଭାଇକୁ ପ୍ରତାରିତ କରୁଅଛନ୍ତି ଏପରି ବିଚାର କରିଥିଲେ। ସେ ସଭ୍ୟତା ମଧ୍ୟକୁ ପଶି ଆସିଥିଲେ, ପୁଣି ସେମାନଙ୍କ ମଧ୍ୟରୁ ଜଣଙ୍କ ପରି ଅଂଶୀ ହୋଇଥିଲେ, ପରମେଶ୍ୱରଙ୍କ ସକଳ ଉତ୍ତମ ବସ୍ତ୍ର ସାଧକୁ ଚାଖିଥିଲେ, ଯଥାର୍ଥ ରୂପେ ଆତ୍ମାଙ୍କଠାରେ ଥାଇ ସଞ୍ଚାଳିତ ହୋଇଥିଲେ ସେପରି ଧରଣର ବୋଲି ଧାରଣା କରାଯାଇଥିଲେ, ବାହାରକୁ ଚାଲି ଯାଇଥିଲେ, ପୁଣି ସୁସମାଚାର ପ୍ରଚାର କରିଥିଲେ, ଆଉ ପ୍ରେତାତ୍ମାଗୁଡାକୁ ସୁଦ୍ଧା ଛଡ଼ାଇଥିଲେ। ଏହା ସତ୍ତ୍ୱେ ଆପଣଙ୍କ ଅନ୍ତରାତ୍ମାରେ ସେ ସବୁବେଳେ ଜୀବିତ ହିଁ ଥିଲେ, ପ୍ରାରମ୍ଭିକ ସମୟରୁ ସେ ତାହା ହିଁ ଥିଲେ, ବାଇବଲ ଏପରି କହୁଛି। ଆଉ ସେ ବିନାଶର ପୁତ୍ର ହୋଇ ଜାତ ହୋଇଥିଲେ। ତେଣୁ ମନେ ରଖିଥାନ୍ତୁ, ସେଠାରେ ଜାଗତିକ ମାନା ମଣ୍ଡଳୀଟି, ଏସୌର ଗୋଷ୍ଠୀ, ଫାରୁସିଗଣ, ପୁଣି ସାଧୁକୀଗଣ ରହିଥିଲେ, ଦୃଶ୍ୟପଟ ମଧ୍ୟରେ ଅବସ୍ଥାନ କରି ରହିଥିଲେ। କିନ୍ତୁ ଏହି ବ୍ୟକ୍ତି ଜଣଙ୍କ ଆଡ଼କୁ ଧ୍ୟାନ ଦିଅନ୍ତୁ, ଯିଏକି ଆପଣଙ୍କୁ ଅତି ନିମିତ୍ତକ ବୋଲି, ଅତି ଅଦରକାରୀ ଗୌଣ ବୋଲି ବିଚାର କରେ। ସେ ତ ସମାଚାରକୁ ନେଇ ଅଳ୍ପ ସମୟ ପାଇଁ ଯାଇଥାଏ, କିନ୍ତୁ ସେ ଆପଣଙ୍କ ହସ୍ତକୁ ଏହାରି ଉପରେ ଅଧିକ ରଖିବାକୁ କଦାପି ପସନ୍ଦ କରିନଥାଏ। ସେହିସବୁ ଆତ୍ମାକୁ ଧ୍ୟାନ ଦିଅନ୍ତି କି? ଯୀଶୁ କହିଥିଲେ, ଏହା ତ ପ୍ରକୃତ ବିଷୟର ଏପରି ଅସଲିପଣିଆକୁ ଧାରଣ କରି ରହିଥିବ ଯେ ତାହା ମନିତମାନଙ୍କୁ ସୁଦ୍ଧା ଭ୍ରାନ୍ତ କରି ପକାଇବ। ଆପଣ ଏହାକୁ ଯଦି ଲକ୍ଷ୍ୟ କରିବେ, ତେବେ ମନୋନୀତ ହୋଇସାରିଥିବା ଲୋକଙ୍କୁ ଏପରି ଅଟେ। ଯଦି ଏହା ସେପରି ସମ୍ଭବ ହୋଇଥିଲା ତେବେ, କିନ୍ତୁ ଏହା ଆଦୌ ସମ୍ଭବ ହେବ ନାହିଁ। ବୁଝନ୍ତୁ, ଏହା ଭ୍ରାନ୍ତ କରିବ। ବର୍ତ୍ତମାନ ଧ୍ୟାନ ଦିଅନ୍ତୁ, ସେଠାରେ ରହିଥିବା ଦଳଟି କେବଳ ଜାଗତିକ ମନା ମଣ୍ଡଳୀଟି ଅଟେ। କେବଳ ତାହା ନୁହେଁ, ଏସଙ୍କ ଦଳ ଦୈନନ୍ଦିନ କାର୍ଯ୍ୟସୂଚୀରେ ଏକ ଜାଗତିକ ମନା ମଣ୍ଡଳୀ ଅଟେ। ଇହୁଦାଙ୍କ ପ୍ରଶିକ୍ଷିତ ଦଳଟି ଆମମାନେ ବର୍ତ୍ତମାନ ଲାଭ କଲୁ। ଯେଉଁ ଦଳଟି ଅଧିକ ସୁଶିକ୍ଷିତ, ଖୁବ୍ ଜ୍ଞାନରେ ଭରପୁର ଦଳଟି ଅଟେ, ଆଶୀର୍ବାଦର ପ୍ରତ୍ୟକ୍ଷ ଅସ୍ତ୍ର ଅଧୀନତାକୁ ଅଗ୍ରସର କରି ଆସୁଅଛି। ଠିକ ଏବ୍ରିୟ 6:10 ଅଧ୍ୟାୟ ପରି ସେ କିପରି କହିଥିଲେ, କାରଣ ସତ୍ୟ ଜ୍ଞାନ ଲାଭ କରିବା ପରେ ଯଦି ଆମମାନେ ସ୍ୱେଚ୍ଛାପୂର୍ବକ ପାପ କରୁଥାଉ, ତେବେ ପାପାର୍ଥକ ବଳି ଆଉ ଅବଶିଷ୍ଟ ନଥାଏ, ବରଂ ବିଚାରର ଏକ ପ୍ରକାର ଭୟଙ୍କର ପ୍ରତୀକ୍ଷା ଓ ବିପକ୍ଷମାନଙ୍କୁ ଗ୍ରାସକାରୀ ଅଗ୍ନିର ପ୍ରଚଣ୍ଡତା ଅବଶିଷ୍ଟ ଥାଏ। ସ୍ୱେଚ୍ଛାପୂର୍ବକ ତାହା କିପରି ଧରଣର ବିଷୟ? ନିୟମର ଯେଉଁ ରକ୍ତ ଦ୍ୱାରା ସେ ପବିତ୍ରକୃତ ହୋଇଥିଲା ତାହାକୁ ଅମାନ୍ୟ, ତାହାକୁ ସାମାନ୍ୟ ବିଷୟ ବୋଲି ମନେ କରିଅଛି। ଏଠାରେ ମୋତେ ଏକ ଉଦାହରଣକୁ ପ୍ରଦାନ କରିବାକୁ ଦିଅନ୍ତୁ। ଏଠାରେ ତାହା ଏରୂପ ଅଟେ। ଏହି ସ୍ଥାନରେ ଜନୈକ ବ୍ୟକ୍ତି ଉପସ୍ଥିତ ଅଛନ୍ତି। ସେ ଜଣେ ଉତ୍ତମ ବ୍ୟକ୍ତି, ସୁଚରିତ୍ରବାନ ପୁରୁଷ ଅଟନ୍ତି। ସେ ଆହୁତ ହୋଇଛନ୍ତି। ସେ ଜଣେ ସେବକ ହେବା ପାଇଁ ଆପଣା ହୃଦୟରେ ଏକ ପ୍ରକାର ସଂକଳ୍ପକୁ ରଖିଛନ୍ତି ଆଉ ତାହାକୁ ଅନୁଭବ ସୁଦ୍ଧା କରନ୍ତି। ଖୁବ୍ ଭଲ କଥା। ସେ ଯୀଶୁଖ୍ରୀଷ୍ଟଙ୍କୁ ନିଜର ବ୍ୟକ୍ତିଗତ ତ୍ରାଣକର୍ତ୍ତା ରୂପେ ସ୍ୱୀକାର କରିଥାନ୍ତି। ସେ ଜଣେ ଚରିତ୍ରବାନ ପୁରୁଷ ଅଟନ୍ତି। କୌଣସି ବ୍ୟକ୍ତି ତାଙ୍କ ବିରୁଦ୍ଧରେ କିଛି କଥାକୁ କହିପାରନ୍ତି ନାହିଁ। କିଛି ସମୟ ଉତ୍ତାରେ ପବିତ୍ରୀକରଣ ବିଷୟବସ୍ତୁ ଉପସ୍ଥିତ ହୁଏ। ସେହି ବ୍ୟକ୍ତି ଜଣକ ଜଣେ ଯୁବତୀଙ୍କ ଉପରେ ଯେତେବେଳେ ଆଖି ପକାଇଥାନ୍ତି, ସେ ଆପଣାର ମତିଗତିକୁ ହରାଇ ଦିଅନ୍ତି। ସେ ଏହା ତାଙ୍କ ଉପରେ ନିର୍ଭର କରେ, ବୁଝନ୍ତି ତ? ଆଉ ତତ୍ପରେ ପରବର୍ତ୍ତୀ ବିଷୟଟି ହୋଇପାରେ ସେ ଧୂମ୍ରପାନ କରିଥିଲେ, ପୁଣି ସେ ଧୂମ୍ରପାନ କରିବାକୁ ଇଚ୍ଛା କରନ୍ତି, ହୋଇପାରେ ସେ ଜୁଆ ଖେଳରେ ଆଗ୍ରହ ରଖନ୍ତି, ଏପରି ହୋଇପାରେ ସେ କେତେକ ଖରାପ କାର୍ଯ୍ୟକୁ କରିବା ପାଇଁ ପସନ୍ଦ କରନ୍ତି, ସେ ଯେ ତାହାକୁ କରିବା ପାଇଁ ଆଦୌ ଉଚିତ ନୁହେଁ ଏକଥାକୁ ସେ ଜାଣନ୍ତି। ତେଣୁ ସେ କହନ୍ତି, ହେ ଈଶ୍ୱର, ଯୀଶୁଙ୍କ ରକ୍ତକୁ ମୋ ଉପରେ ଲଗାଇ ଦିଅନ୍ତୁ, ପୁଣି ମୋତେ ପବିତ୍ର କରି ଧୌତ କରି ପକାନ୍ତୁ। ଆଉ ସେ ପବିତ୍ରୀକୃତ ହୁଅନ୍ତି। ସେ ଚିତ୍କାର କରିପାରନ୍ତି, ପ୍ରଭୁଙ୍କର ପ୍ରଶଂସା ଗାନ କରିପାରନ୍ତି, କେତେକ ଉତ୍ତମ କର୍ମ ସୁଦ୍ଧା କରନ୍ତି, ବାହାରକୁ ଚାଲିଯାଆନ୍ତି, ପୁଣି ବିଭିନ୍ନ ଉତ୍ତମ କାର୍ଯ୍ୟ କରିଥାନ୍ତି। ମନେ ପକାନ୍ତୁ, ଯୀଶୁ କହିଥିଲେ ସେ ଯୋଗ୍ୟ ସମୟରେ ସେପରି ଧରଣ ନମୁନା ଯେତେବେଳେ ପରିଚୟଭୁକ୍ତ ହେବ, କାରଣ ସେଦିନ ଅନେକ ମୋତେ କହିବେ, ହେ ପ୍ରଭୁ, ଆମେ କି ତୁମ ନାମରେ ଭାବବାଣୀ କହିଲୁ ନାହିଁ, ପୁଣି ଆପଣଙ୍କ ନାମରେ କି ଭୂତମାନଙ୍କୁ ଛଡ଼ାଇଲୁ ନାହିଁ? ଯୀଶୁ କହିଥିଲେ, ହେ ଅଧର୍ମଚାରୀମାନେ, ମୋ ପାଖରୁ ଦୂର ହୁଅ, ମୁଁ ତୁମମାନଙ୍କୁ କେବେ ହେଁ ଜାଣିନାହିଁ। ଦେଖନ୍ତୁ, ସେହି ସ୍ଥାନରେ ସେମାନେ ଅବସ୍ଥାନ କରି ରହିଅଛନ୍ତି। ବର୍ତ୍ତମାନ ତାହାକୁ ଲକ୍ଷ୍ୟ କରନ୍ତୁ, ସୁସମାଚାରର ତୀକ୍ଷ୍ଣ ଖରଗଧାର ମଧ୍ୟକୁ ଆମମାନେ ଠିକ୍ ଏହି ସମୟରେ ଶତାଧିକ ଲକ୍ଷ୍ୟର ଅଂଶୀଦାରମାନଙ୍କୁ ପ୍ରସ୍ତୁତ କରିବା ପାଇଁ ଅଗ୍ରସର ହେଉଛୁ। ଦିଧାରି ଖଗଠାରୁ ଅଧିକ ତୀକ୍ଷ୍ଣତର ଏପରି ଅସ୍ଥି ମଜ୍ଜାର ପ୍ରାଣ ଆତ୍ମା ଆଉ ଗ୍ରନ୍ଥିର ବିଚ୍ଛେଦ ପର୍ଯ୍ୟନ୍ତ ପରିଭେଦକ ଏବଂ ହୃଦୟର ଚିନ୍ତା ଓ ଭାବନାର ସୂକ୍ଷ୍ମ ବିଚାରକ ସେହି ବାକ୍ୟ ଅଟେ। ହାଲେଲୁୟା! ହେ ଈଶ୍ୱର, ଏହା ଆରପାର ପର୍ଯ୍ୟନ୍ତ ଫେରିଯିବାକୁ ଦିଅନ୍ତୁ। ହୃଦୟର ସକଳ ଚିନ୍ତା ଓ ଭାବର ସୂକ୍ଷ୍ମ ବିଚାରକ ଅଟେ। ତାହା ହିଁ ତ ସୁସମାଚାର, ପରମେଶ୍ୱରଙ୍କ ସାମର୍ଥ୍ୟ ଅଟେ। ପରମେଶ୍ୱରଙ୍କ ବର୍ତ୍ତମାନ ଦେହଧାରୀ ହେଲେ ତାହା ହିଁ ସୁସମାଚାର ଅଟେ। ଆପଣ କହନ୍ତି, ବାଇବଲ ଏପରି କହିଥିଲା, ତାହା ଈଶ୍ୱରଙ୍କର ବାକ୍ୟ ଅଟେ। ଭଲ କଥା, ବଚନ ଦେହଧାରୀ ହେଲେ ତାହା ହିଁ ସୁସମାଚାର ଅଟେ। ଏହି ସୁସମାଚାର କେବଳ ବଚନର ମାଧ୍ୟମରେ ଆମମାନଙ୍କଠାରୁ ପ୍ରେରିତ ହେଲେ ନାହିଁ, ମାତ୍ର ପବିତ୍ର ଆତ୍ମାଙ୍କର ବିବିଧ କାର୍ଯ୍ୟ ଆଉ ସାମର୍ଥ୍ୟ ମଧ୍ୟରେ ପ୍ରେରିତ ହେଲେ, ଶକ୍ତିକୁ କାର୍ଯ୍ୟରେ ପରିଣତ କରି ଦେଖାଇବା ନିମନ୍ତେ ଆଉ ସୁସମାଚାରକୁ ଜୀବନ୍ତ କରି ଦେଖାଇବା ନିମନ୍ତେ ସୁଦ୍ଧା ପ୍ରେରିତ ହେଲେ। ମୁଁ ଯେତେବେଳେ ଭାରତକୁ ଯାଇଥିଲି, ମେଥଡିଷ୍ଟ ମଣ୍ଡଳୀର ଆର୍ଚ୍ଚ ବିଶପ୍ ମୋ ପାଖକୁ ଆସିଥିଲେ ଆଉ କହିଥିଲେ, ବ୍ରାହ୍ମ ମହାଶୟ, ଜଣେ ମିଶନାରୀଙ୍କ ବିଷୟରେ କୌଣସି କଥା ଜାଣିବା ପାଇଁ ଆମମାନେ ଆଦୌ ଚାହୁଁନା। ଆପଣମାନେ ସମସ୍ତେ କଦାପି ଜାଣିବେ, ତାଠାରୁ ଅଧିକ କିଛି ବିଷୟ ଆମମାନେ ବାଇବଲ ବିଷୟରେ ଜାଣିବାକୁ ଚାହୁଁ। କହିଥିଲେ, ଆମମାନେ ଏକ ମଣ୍ଡଳୀ ଥିଲୁ, ପୁଣି ଆପଣମାନେ ଏକ ରାଷ୍ଟ୍ର ରୂପେ ପରିଚିତ ହେବା ପୂର୍ବେ ବିଗତ 2000 ବର୍ଷ ଧରି ଏହି ସ୍ଥାନରେ ଅବସ୍ଥାନ କରି ରହିଅଛୁ। ତାହା ହିଁ ସତ୍ୟ କଥା ଅଟେ। କିନ୍ତୁ କହିଥିଲେ, ଆମମାନେ ଶୁଣିଥାଉ ଯେ ପରମେଶ୍ୱର ଆପଣଙ୍କୁ ଦର୍ଶନ ଦେଇଛନ୍ତି, ପୁଣି ଏପରି ଏକ ବରଦାନକୁ ପରିଚିତ କରାଇଛନ୍ତି ଯାହାକି ଏହି ବାଇବଲକୁ ଜୀବନ୍ତ କରି ପ୍ରସ୍ତୁତ କରିପାରେ। କହିଥିଲେ, ତାହା ହିଁ ସେ ବିଷୟ ଅଟେ ଯେଉଁରେ ଆମମାନେ ଆଗ୍ରହୀ ଅଟୁ। ଆରେ ବାଃ! ବୁଝନ୍ତୁ, ସେହି ବ୍ୟକ୍ତି ଜଣଙ୍କ ଏକ ପୁତ୍ର ଥିଲେ କିନ୍ତୁ ଜଣେ ନାତି ନଥିଲେ, ଯେପରିକି ଦାଉଦ କହିଥିଲେ। ବୁଝନ୍ତି ତ, ଆମମାନେ ଜାଣିବାକୁ ଚାହୁଁ ଏହା ସତ୍ୟ କଥା ଅଟେ ନା? ମୁଁ କହିଥିଲି ନିଶ୍ଚିତ ରୂପେ ଏହା ସତ୍ୟ କଥା ଅଟେ। ଯୀଶୁଖ୍ରୀଷ୍ଟ କାଲି ଆଜି ପୁଣି ଚିରଦିନ ସମାନ ଅଟନ୍ତି। ଆଉ ଏହାକୁ ଧ୍ୟାନ ଦିଅନ୍ତୁ, ଶାରୀରିକ ମନା ମଣ୍ଡଳୀଟି ଆତ୍ମିକ ମନା ମଣ୍ଡଳୀକୁ ତାଳନା ଦେଉଅଛି। ଆଉ ଆମମାନେ ତେବେ ହାସଲ କରିଥାଉ ଯେ ଯିହୁଦା ଜଣେ ଭାଇ ରୂପେ ଜଣେ ଭାଇ ବୋଲି କହିବା ପାଇଁ ଛଳନା କରୁଅଛି। ଆଉ ଆଗକୁ ବଢ଼ିଥିଲା, ପୁଣି ଏକ ସଙ୍କଟ ମଧ୍ୟକୁ ପରିଶେଷରେ ଉପସ୍ଥିତ ହେଲା। ପୁଣି ଏହି ଯୁବକ ପ୍ରଚାରକ ମାନଙ୍କୁ ଧ୍ୟାନ ଦିଅନ୍ତୁ ବୋଲି ମୁଁ ଚାହେଁ। ସେ ଏକ ସ୍ଥାନକୁ ଆସି ପହଞ୍ଚିଛନ୍ତି। ସେ କହନ୍ତି, ହେ ପ୍ରଭୁ, ମୁଁ ଯୁବତୀ ମାନଙ୍କ ଉପରେ ନଜର ପକାଇ ଆସୁଅଛି, ମୋତେ ତାହାକୁ କରିବାଟା ଆଦୌ ଉଚିତ ନଥିଲା, ମୁଁ ହୋଇ ଆସିଅଛି। ଆପଣଙ୍କୁ ତ ଜଣା ଜଗତର ସକଳ ପ୍ରକାରର କାର୍ଯ୍ୟକୁ ମୁଁ କରି ଆସୁଅଛି, ମୁଁ ସେପରି ଧରଣର କାର୍ଯ୍ୟକୁ ଆଦୌ କରିବା ଉଚିତ ନଥିଲା। ପ୍ରତ୍ୟେକ ରାତ୍ରିବେଳା ମୁଁ ଚଳଚ୍ଚିତ୍ର ଦେଖିବାକୁ ଯାଉଥିଲି, ମୁଁ ସେପରି କାର୍ଯ୍ୟ କରିବାଟା ଉଚିତ ନଥିଲା। ପ୍ରତ୍ୟେକ ରାତ୍ରିବେଳା ମୁଁ ଚଳଚ୍ଚିତ୍ର ଦେଖିବାକୁ ଯାଉଥିଲି, ମୁଁ ଘୋଡ଼ା ଦୌଡ଼କୁ ଦେଖିବା ନିମନ୍ତେ ନିଜର ଅର୍ଥକୁ ବ୍ୟୟ କରୁଥିଲି, ଆଉ ମୋତେ ସେପରି କାର୍ଯ୍ୟ କରିବାଟା ଉଚିତ ନଥିଲା। ଏପରିକି ମୁଁ ବିଭିନ୍ନ ଅଶ୍ଳୀଳ ଧରଣର ଚଳଚ୍ଚିତ୍ର ଗୁଡାକୁ ଉପଭୋଗ କରି ଆସୁଥିଲି, ପୁଣି ସେପରି ଧରଣର ଅନ୍ୟାନ୍ୟ ଅନେକ ଗୁଡ଼ିଏ ବିଷୟକୁ ଉପଭୋଗ କରି ଆସୁଥିଲି। ମୋର କୋଠରୀ ମଧ୍ୟରେ ମୁଁ ଅଶ୍ଳୀଳ ଛବି ଗୁଡାକୁ ଲଗାଇ ରଖିଥିଲି, ମୋତେ ସେପରି ଧରଣର କାର୍ଯ୍ୟକୁ କରିବାଟା ଆଦୌ ଉଚିତ ନଥିଲା। ତାହା ହିଁ ଜଗତର ସକଳ ପ୍ରକାର ବିଷୟ ଅଟେ। ହେ ପ୍ରଭୁ, ମୋତେ ଶୁଦ୍ଧତାର ସହିତ ପରିଷ୍କାର କରି ପକାନ୍ତୁ। ଆଉ ପ୍ରଭୁ ଏପରି କହିଥିଲେ, ଖୁବ୍ ଭଲ କଥା, ମୁଁ ତାହାକୁ ଅବଶ୍ୟ କରିବି। ସେ ଯୀଶୁ ଖ୍ରୀଷ୍ଟଙ୍କ ରକ୍ତକୁ ଲେପି ପକାନ୍ତି, ପୁଣି ତାଙ୍କୁ ଶୁଦ୍ଧ ମୋତେ ପରିଷ୍କାର କରିଦିଅନ୍ତି। ତତ୍ପରେ ସେ ଯେତେବେଳେ ତାହାକୁ କରିଥାଏ, ଏକ ରାତ୍ରିକାଳ ସେ ଅତିକ୍ରମ କରିଥାଏ, ପୁଣି ସେ କୌଣସି ଶବ୍ଦକୁ ଶୁଣିଥାଏ, ତାହାକୁ କାନ ଡେରିଥାଏ, ପୁଣି ଶବ୍ଦକୁ ଶୁଣିଥାଏ, ସେ ପବିତ୍ର ଆତ୍ମାଙ୍କ ବାପ୍ତିସ୍ମକୁ ଗ୍ରହଣ କରିଥାଏ, ଆତ୍ମାରେ ପରିପୂର୍ଣ୍ଣ ହୋଇଯିବାର କଥାକୁ ଶୁଣିଥାଏ। ତତ୍ପରେ ସେ ଏହାରି ଆଡ଼କୁ ଯତ୍ନ ସହିତ ନାଇଥାଏ। ଆରେ ବା, ତା ଅତି ଚମତ୍କାର ଧରଣ ବିଷୟ ନୁହେଁ କି? ତଥାପି କହିଥାଏ, ଯଦି ମୁଁ ତାହାକୁ ପ୍ରଚାର କରି ପକାଏ, ତେବେ ଏହା ମୋର ସେବାର କାର୍ଯ୍ୟଟିକୁ ନଷ୍ଟ କରିଦେବ ନାହିଁ କି? ତାହା ମୋର ମାଙ୍କୁ ମୋତେ ଘରୁ ତଡ଼ି ଦେବାକୁ ବାଧିତ କରିବ। ଯଦି ମୁଁ ତହିଁରେ କଦାପି ଅଗ୍ରସର କରି ଆଗକୁ ବଢ଼ିଥିଲି, ତେବେ ସେମାନେ ମୋତେ ମଣ୍ଡଳୀରୁ ତଡ଼ି ଦେବେ। ଓ, ତହିଁରୁ ଦୂରେଇ ରହିବାଟା ହିଁ ମୋ ପାଇଁ ଭଲ ହେବ। ତଥାପି ଏହାର ମଧ୍ୟରେ ମୋତେ ଲକ୍ଷ୍ୟ କରିବାକୁ ଦିଆଯାଉ। ହଁ, ତାହା ହିଁ ସତ୍ୟ କଥା ଅଟେ, ବାଇବଲ ହିଁ ସତ୍ୟ ଅଟେ। ଆଚ୍ଛା, ତେବେ କୌଣସି ଜଣେ ବିଖ୍ୟାତ ସେବକଙ୍କ ପରି ବିଶ୍ୱବିଖ୍ୟାତ ବ୍ୟକ୍ତି ଅଟନ୍ତି, ସେ ନିକଟ ଅତୀତରେ ଦେଖିବାକୁ ମିଳିଥିଲେ। ଜଣେ ଏକ ବ୍ୟକ୍ତିଙ୍କ ଦ୍ୱାରା ଯିଏକି ମୋ ସହିତ ପୁରେଟରେ ଥିଲେ, ସେ ଆପଣା ଆଣ୍ଠୁରେ ଆଣ୍ଠୁ ପାଦ କରି ରହିଥିଲେ, ଇଂଲଣ୍ଡର ଲଣ୍ଡନ ସହରରେ ଥିଲେ, ବିଭିନ୍ନ ଭାଷାରେ ପରଭାଷା କରୁଥିଲେ, ଜଣେ ବିଚକ୍ଷଣ ବ୍ୟକ୍ତି ଥିଲେ, ଆଜିର ଜଗତରେ ଜଣେ ବିଖ୍ୟାତ ପ୍ରଚାରକ, ଜଣାଶୁଣା ସୁସମାଚାର ପ୍ରଚାରକ ମାନଙ୍କ ମଧ୍ୟରୁ ଅନ୍ୟତମ ବ୍ୟକ୍ତି ଥିଲେ, ସୁସମାଚାର ପ୍ରଚାର କରୁଥିଲେ। ଆଉ ଏହି ବ୍ୟକ୍ତି ଜଣକ ତାଙ୍କର ଭାଇ ଏଠାରେ ମୋ ସହିତ ପୂର୍ବେ ରହିଥିଲେ, ଆତ୍ମାରେ ଭରପୁର ଥିବା ଜଣେ ବ୍ୟକ୍ତି ଥିଲେ, ତାଙ୍କ ପାଖକୁ ଦୌଡ଼ି ଆସିଥିଲେ, ପୁଣି କହିଥିଲେ, ହେ ଭାଇ, ତାହା ଏହା ହିଁ ଅଟେ। ସେ କହିଥିଲେ, ମୁଁ ଏହାକୁ ଜାଣେ, ମୁଁ ଏହା ଜାଣେ, ତଥାପି ଧ୍ୟାନ ଦିଅନ୍ତୁ, ମୋତେ ଆପଣମାନଙ୍କୁ କିଛିଟା ବିଶେଷ ଧର ବିଷୟ କହିବାକୁ ଦିଅନ୍ତୁ। ସେ କହିଥିଲେ, ଏହାକୁ ବର୍ତ୍ତମାନ ପ୍ରଚାର କରନ୍ତୁ, ଏହାକୁ ପ୍ରଚାର କରନ୍ତୁ, ଏହା ହିଁ ଯୋଗ୍ୟ ସମୟ ପ୍ରଚାର କରିବାର ଅଟେ। ଆପଣଙ୍କ ପ୍ରଭାବ ଦ୍ୱାରା ଆପଣ ବିଶ୍ୱକୁ ଥରହର କରିପାରନ୍ତି। ସେ କହିଥିଲେ, ନୁହେଁ, ମୁଁ ଏହାକୁ କଦାପି ପ୍ରଚାର କରି ନ ପାରେ। ବୁଝନ୍ତୁ, ମଣ୍ଡଳୀ ମୋତେ କାଢି ବାହାର କରିଦେବ, ମୁଁ ତାହାକୁ କଦାପି ପ୍ରଚାର କରି ନ ପାରେ, ମୁଁ ଏହାକୁ ଆଦୌ କରି ନ ପାରେ। ଓ ଭାଇ, କାରଣ ଯେଉଁମାନେ ଥରେ ପବିତ୍ରୀକୃତ ହୋଇ ସାରିଛନ୍ତି, ପୁଣି ଆଲୋକ ପ୍ରାପ୍ତ ହୋଇ ସତ୍ୟର ଜ୍ଞାନକୁ ଲାଭ କରି ସାରିଛନ୍ତି, ଏଥିରେ ଧ୍ୟାନ ଲଗାଇ ରହନ୍ତି, ଏହା ଯେ ନିରାଟ ସତ୍ୟ କଥା ତାହାକୁ ବୁଝନ୍ତି, ତତ୍ପରେ ପୁଣି ଫେରିଯାଆନ୍ତି। ଏହାକୁ ବୁଝୁଥିବା ଦ୍ୱାରା ଯେ ସେମାନେ ଈଶ୍ୱରଙ୍କ ପୁତ୍ରଙ୍କୁ ଆପଣାର ବିନାଶ ନିମନ୍ତେ ପୁଣି ଥରେ କୃଷାରୋପଣ କରି ପ୍ରକାଶ୍ୟରେ ତାହାଙ୍କୁ ନିନ୍ଦାର ପାତ୍ର କରନ୍ତି, ସୁସମାଚାରର ନିନ୍ଦାର ପାତ୍ର ହୋଇଥାନ୍ତି। ପାଉଲ କହିଥିଲେ, ମୁଁ ସୁସମାଚାର ସମ୍ବନ୍ଧରେ ଲଜ୍ଜାବୋଧ କରେ ନାହିଁ, ଯେଉଁ ତାହା ପ୍ରତ୍ୟେକ ବିଶ୍ୱାସୀ ପକ୍ଷରେ ପରିତ୍ରାଣ ନିମନ୍ତେ ଈଶ୍ୱରଙ୍କ ଶକ୍ତି ଅଟେ। ଆପଣଙ୍କ ମଣ୍ଡଳୀ ମଧ୍ୟରେ କାର୍ଯ୍ୟରତ ଥିବା ଈଶ୍ୱରଙ୍କ ସାମର୍ଥ୍ୟ ଏହା ହିଁ ଅଟେ। କିନ୍ତୁ ସେମାନେ କହିଥିଲେ, କିମ୍ବା ଏହି ବ୍ୟକ୍ତି ଜଣକ କହିଥିଲେ, ମୁଁ ତାହାକୁ ଆଦୌ କରିପାରେ ନା। ଏହି ବ୍ୟକ୍ତି ଜଣକ କହିଥିଲେ, ସେମାନେ ମୋତେ ପେଣ୍ଟିକଷ୍ଟାଲ ବୋଲି ବିଚାର କରିବେ, ସେମାନେ ମୋତେ ଏପରି ପ୍ରସ୍ତୁତ କରିବେ, ସେ କହିଥିଲେ ମୋର ଖ୍ୟାତି ଧୂଳିସାତ ହୋଇଯିବ। ଆରେ ଭାଇ, ମୁଁ କୌଣସି ପ୍ରକାରେ ଖ୍ୟାତିର ଅଧିକାରୀ ନୁହେଁ। ମୁଁ ତାଙ୍କରି ବିଷୟରେ ଚିନ୍ତା କରୁଅଛି, ତାଙ୍କର ଖ୍ୟାତିକୁ ଚିନ୍ତା କରୁଅଛି, ତାହା ଏକମାତ୍ର ସୁଖ୍ୟାତିର ବିଷୟ ଅଟେ। ସେମାନେ ଯେ ଏହାର କେତେ ନିକଟର ହୋଇ ଆସିଥାନ୍ତି, କେବଳ ସେ ବିଷୟଟିକୁ ଧ୍ୟାନ ଦିଅନ୍ତୁ। ଆପଣ ଜାଣନ୍ତି, ନିୟମର ଯେ ରକ୍ତ ଦ୍ୱାରା ସେ ପବିତ୍ରକୃତ ହୋଇଥିଲା, ତାହାକୁ ସାମାନ୍ୟ ବିଷୟ ବୋଲି ମନେ କରିଅଛି, ଏକ ସାଧନର ବିଷୟ ଯାହାକି ତାହାକୁ ପବିତ୍ରକୃତ କରିଥିଲା, ପୁଣି ଜଗତରୁ ତାହାକୁ ଦୂରେଇ ଦେଇଥିଲା, ଆଉ ତାହାକୁ ଏହି ସ୍ଥାନରେ ଅବସ୍ଥିତ କରାଇବାକୁ ପ୍ରୟାସ କରିଥିଲା, ତାହାକୁ ଅମାନ୍ୟ ବିଷୟ ବୋଲି ମନେ କରିଅଛି, ତାହାକୁ ସାମାନ୍ୟ ବିଷୟ ବୋଲି ମନେ କରିଅଛି। ତତ୍ପରେ ସେ ଏହାରି ଉପରେ ନଜର ପକାଇ ଦେଖେ, ପୁଣି ଏହାର ଜ୍ଞାନକୁ ଅଧିକାର କରିଅଛି, ଏଥିରୁ ସ୍ୱେଚ୍ଛାପୂର୍ବକ ଯଦି ଦୂରେଇ ଯାଏ, ତେବେ ପାପର ପ୍ରାୟଶ୍ଚିତ ନିମନ୍ତେ ପାପାର୍ଥକ ବଳି ଆଉ ଅବଶିଷ୍ଟ ନଥାଏ, ବାଇବଲ ସେପରି କହିଅଛି। ବରଂ ବିଚାରର ଏକ ପ୍ରକାର ଭୟଙ୍କର ପ୍ରତୀକ୍ଷା ଓ ବିପକ୍ଷମାନଙ୍କୁ ଗ୍ରାସକାରୀ ଅଗ୍ନିର ପ୍ରଚଣ୍ଡତା ଅବଶିଷ୍ଟ ଥାଏ, ଯେହେତୁ ସଦାପ୍ରଭୁ କହିଅଛନ୍ତି ପ୍ରତିଶୋଧ ଆମ୍ଭର ଅଧିକାର ଅଟେ। କାରଣ କେହି ମୂଷାଙ୍କ ବ୍ୟବସ୍ଥାକୁ ଅମାନ୍ୟ କଲେ ସେ ଦୟା ପ୍ରାପ୍ତ ନ ହୋଇ ଦୁଇ କିମ୍ବା ତିନି ଜଣ ସାକ୍ଷୀଙ୍କ ପ୍ରମାଣରେ ହତ ହୁଏ। ତେବେ ଭାବି ଦେଖ ଯେ ଈଶ୍ୱରଙ୍କ ପୁତ୍ରଙ୍କୁ ପଦଦଳିତ କରିଅଛି, ନିୟମର ଯେଉଁ ରକ୍ତ ଦ୍ୱାରା ସେ ପବିତ୍ରକୃତ ହୋଇଥିଲା, ତାହାକୁ ସାମାନ୍ୟ ବିଷୟ ବୋଲି ମନେ କରିଅଛି, ଓ ଅନୁଗ୍ରହଦାତା ଆତ୍ମାଙ୍କୁ ଅବମାନନା କରିଅଛି, ସେ କେଡ଼େ ଅଧିକ ଗୁରୁତର ଦଣ୍ଡର ଯୋଗ୍ୟ ନ ହେବ। ଓ କି ଭୟାନକ ବିଷୟ! ଆମ୍ଭେମାନେ ଯେ କେଉଁ ସ୍ଥାନରେ ଆସି ଉପସ୍ଥିତ ହୋଇସାରିଅଛୁ, ସେ କଥାକୁ ଦେଖନ୍ତୁ କି ଯୀଶୁ କହିଥିଲେ ସତର୍କ ହୋଇ ରହିଥାଉ। ଯୁଦା କିପରି ଆତ୍ମବିଶିଷ୍ଟ ବ୍ୟକ୍ତି ଥିଲେ, ସେ କଥାକୁ ଲକ୍ଷ୍ୟ କରନ୍ତି କି ସେ ତ ସେମାନଙ୍କ ସହିତ ସମକକ୍ଷ ହୋଇ ରହିଥିଲେ, ଏହା ତ ଏସବୁ ଥିଲେ ଏହି ଯୁଗଟିର ପାଇଁ ଆପଣଙ୍କୁ ମହାନ କରି ପ୍ରସ୍ତୁତ କରିଥିଲେ। ସେ ଜଣେ ପ୍ରତାରକ ଥିଲେ, ଜଣେ ନକଲକାରୀ ଥିଲେ, ଏହା ଯୁଗଟିର ପାଇଁ ଶ୍ରେଷ୍ଠତର ବିଷୟ ବୋଲି ବିଚାରିତ ହୋଇଥାଏ। ଏହି ସ୍ଥାନକୁ ସେ ସହଜରେ ତଦ୍ରୁପ ଆତ୍ମବିଶିଷ୍ଟ ହୋଇ ପୁନଶ୍ଚ ଆସିଛି। ଯୀଶୁଙ୍କର ଜଣେ ଭାଇ ହୋଇ, ଜଣେ ପ୍ରତାରକ ଭାଇ ହୋଇ ଆସିଛି, କିନ୍ତୁ ଆପଣ ହୃଦୟ ମଧ୍ୟରେ ସେ ତ ସବୁଦିନ ପାଇଁ ସେହି ପୁରାତନ ଜାଗତିକ ମଣ୍ଡଳୀ ସହିତ ସମ୍ପର୍କ ରକ୍ଷା କରି ଆସିଥିଲା, ଯେହେତୁ ତାହା ହିଁ ତ ସେହି ସ୍ଥାନ ଅଟେ ଯେଉଁଠାରେ ସେ ଆପଣା ଯୀଶୁଙ୍କୁ ବିକ୍ରୟ କରିଥିଲା। ସେ ତ ଯୀଶୁଙ୍କୁ ଅର୍ଥାତ୍ ଆପଣାର ଜ୍ୟେଷ୍ଠାଧିକାରଙ୍କୁ ଠିକ ସେହିପରି ଭାବରେ ବିକ୍ରୟ କରିଥିଲା, ଠିକ ଯେପରି ଭାବରେ ଏସବୁ କ୍ଷଣିକର ତୃପ୍ତି ପାଇଁ କିଛିଟା ଖାଦ୍ୟଦ୍ରବ୍ୟ ପାଇଁ ଆପଣାର ଜ୍ୟେଷ୍ଠାଧିକାରକୁ ବିକ୍ରୟ କରିଥିଲେ। କେବଳ 30 ରୌପ୍ୟ ମୁଦ୍ରା ପାଇଁ ସେ ନିଜର ଅର୍ଥାତ୍ ଯିହୁଦା ନିଜର ଜ୍ୟେଷ୍ଠାଧିକାରକୁ ବିକ୍ରୟ କରିଥିଲେ। ଆଜିକାଲି ଏକାଧିକ ପୁରୁଷ ଆଉ ସ୍ତ୍ରୀ ଆପଣାର ଆତ୍ମିକ ଜ୍ୟେଷ୍ଠାଧିକାରକୁ କେତେକ ସୁଖ୍ୟାତିର ନିମନ୍ତେ, ପୁଣି ଜଗତର କେତେକ ଛୋଟକାଟ ବିଷୟବସ୍ତୁ ନିମନ୍ତେ, ଯାହାକୁ ଆପଣ କଦାପି ବିଜୟ କରିପାରନ୍ତି ନାହିଁ, ତାହାରି ନିମନ୍ତେ ବିକ୍ରୟ କରିଦେଇଛନ୍ତି। କେତେକ ସାଧାରଣ ନାରୀ ଦୌଖିନ ସାମଗ୍ରୀ ଗୁଡାକୁ ପରିଧାନ କରୁଥିବା ଯୋଗୁଁ, କେଶକୁ ଛୋଟ ଛୋଟ କରି କାଟି ପକାଉଥିବା ଯୋଗୁଁ, ଅଦୀର୍ଘ ବସ୍ତ୍ର ଗୁଡାକୁ ପରିଧାନ କରୁଥିବା ଯୋଗୁଁ ତାହାକୁ ବିକି ପକାଇଥାନ୍ତି। ପୁରୁଷଗଣ ଛୋଟକାଟ ଅଶ୍ଳୀଳ ଥଟ୍ଟା ପରିହାସ ଗୁଡିକ ନିମନ୍ତେ, ପୁଣି ସିଗାରେଟ ଗୁଡାକୁ ପାନ କରୁଥିବା ନିମନ୍ତେ ଜଗତର କେତେକ ପଦାର୍ଥ ପାଇଁ ଆକର୍ଷିତ ହୋଇ ତାହାକୁ ବିକ୍ରୟ କରିଥାନ୍ତି। କେହି ଯଦି ସଂସାରକୁ କିମ୍ବା ସେଥିର ଥିବା ବିଷୟ ସବୁକୁ ପ୍ରେମ କରେ, ତେବେ ଈଶ୍ୱରଙ୍କ ପ୍ରେମ ତାହାଠାରେ ନାହିଁ, ବାଇବଲ ଏହା ହିଁ କହିଅଛି। ମୁଁ ଆପଣମାନଙ୍କୁ ଆଘାତ ଦେବାକୁ କଦାପି ଚାହେଁ ନା, କିନ୍ତୁ ଆମେମାନେ ଶେଷ ସମୟ ଆଡ଼କୁ ପହଞ୍ଚି ସାରିଛୁ, ଏତେବେଳେ ଆମମାନେ ସେ ଆଡ଼କୁ ଅଗ୍ରସର କରି ଆସୁଅଛୁ, ଆମମାନେ ସିଢ଼ିର ଶୀର୍ଷ ସ୍ଥାନ ଆଡ଼କୁ ଅଗ୍ରସର କରି ବଢି ଚାଲୁଛୁ। ଏହା ଯେ କିପରି ଏକ ବିଷୟ ଅଟେ ସେ କଥାକୁ ବୁଝନ୍ତି କି? ସେମାନେ ଏହାକୁ କରନ୍ତି, ସେମାନେ ତ ପୂର୍ବରୁ ନିରୂପିତ ଗଣ ଅଟନ୍ତି, ସେମାନେ ସମ୍ଭବତଃ ନକଲ କରିଥାଇ ପାରନ୍ତି, ପୁଣି ଅତ୍ୟଧିକ ରୂପେ କୋମଳଭାଷୀ ପୁଣି ବିନମ୍ର ହୋଇଥାନ୍ତି, ଠିକ ଖ୍ରୀଷ୍ଟିଆନ ମାନଙ୍କ ପରି ଆଚରଣ ବିଶିଷ୍ଟ ହୋଇଥାନ୍ତି, ଏପରି ନିକଟବର୍ତ୍ତୀ ଆଚରଣ ବିଶିଷ୍ଟ ହୋଇ ରହନ୍ତି, ଯାହାକି ଜଣେ ମନୋନୀତକୁ ସୁଦ୍ଧା ଭ୍ରାନ୍ତ କରି ପକାଇବ। ତଥାପି ସେମାନଙ୍କ ଫଳ ଦ୍ୱାରା ଆପଣମାନେ ସେମାନଙ୍କୁ ଚିହ୍ନିଯିବେ। ଏହି ଜଣେ ମହିଳା ଅଦୀର୍ଘ ବସ୍ତ୍ରକୁ ପରିଧାନ କରି ରହିଥିବା ଅବସ୍ଥାରେ ସେ ଯେ ଜଣେ ଖ୍ରୀଷ୍ଟିଆନ ରୂପେ କଦାପି ମୋ ପାଇଁ କଦାପି ବିବେଚିତ ହୋଇପାରନ୍ତି ନାହିଁ। ବାଇବଲ ଏପରି କହିଅଛି ଯେ କାରଣ ସ୍ତ୍ରୀ ପକ୍ଷରେ କେଶ କାଟିବା ବା ମସ୍ତକ ମୁଣ୍ଡନ କରିବା ଲଜ୍ଜାଜନକ ବିଷୟ। ପୁଣି ବାଇବଲ ମଧ୍ୟରେ କେବଳ ଜଣେ ମାତ୍ର ମହିଳା ଥିଲେ ଯିଏକି କଦାପି ଆପଣାର ମୁଖମଣ୍ଡଳକୁ ବିଭିନ୍ନ ରଙ୍ଗ ବୋଳି ସଜାଉଥିଲେ, ଆଉ ସେହି ଜଣଙ୍କ ଇସାବେଲ ଥିଲେ ପୁରୁଷମାନଙ୍କ ବିଷୟରେ କିପରି ତୁମମାନେ ପୁରୁଷଗଣ ଯେଉଁମାନେ କି ଖ୍ରୀଷ୍ଟିଆନ ବ୍ୟକ୍ତିଗଣ ବୋଲି ମନେ କରାଯିବା ଉଚିତ ଅଟେ ଆପଣମାନେ ନିଜ ନିଜର ପତ୍ନୀଗଣଙ୍କୁ ସେ ପ୍ରକାର ଧରଣର ଆଚରଣକୁ କରିବା ପାଇଁ ଦିଅନ୍ତି ଯେତେବେଳେ କି ଏଥିପାଇଁ ଈଶ୍ୱର ଆପଣମାନଙ୍କୁ ଦାୟୀ ବୋଲି ବିଚାର କରିବେ ବ୍ୟକ୍ତି ଜଣଙ୍କ ନୁହନ୍ତି ସାଂସାରିକ ମନା ଆଚରଣଟି ତ ତାହା ହିଁ ଅଟେ ଓ ତେବେ ତ ମୁଁ ବାହାରି ଚାଲିଯିବି ପୁଣି ଏହି ମଣ୍ଡଳୀରେ ଯୋଗ ଦେବି ଏହା ଉପରେ ଆପଣ ବିଚାର କରନ୍ତି କି ତାହା ତ ଠିକ ସେପରି ଧରଣର ଏକ ବିଷୟ ଆଚରଣ ଅଟେ ଯାହାକୁ ସେମାନେ କରିବେ ବୋଲି ଧର୍ମଶାସ୍ତ୍ର କହିଥିଲା ପୁଣି ତାହା ହିଁ ସେହି ଆଚରଣଟି ଅଟେ ଯାହାକୁ ସେମାନେ ପ୍ରକୃତରେ କରିଛନ୍ତି ଆଉ ତାହା ହିଁ ସେମାନେ କରିବେ ସେମାନେ ସାଲିସ କରିବେ ଏହି ଜଣେ ବ୍ୟକ୍ତି ମୋତେ ଏପରି କହିଥିଲେ ଦିଲ୍ଲୀ ତୁମ୍ଭେ ଯଦି ତାହାକୁ ସ୍ଥଗିତ ନ କର ତେବେ ତୁମ୍ଭେ ସମସ୍ତଙ୍କୁ ଆପଣାର ମଧ୍ୟରୁ ଦୂରେଇ ଦେବ କେବଳ ଗୋଟିଏ ମାତ୍ର ବିଷୟ ସେପରି କ୍ଷେତ୍ରରେ ରହିଅଛନ୍ତି ଯିଏକି କଦାପି ଦୂରେଇ ଯିବେ ନାହିଁ ଆଉ ତାହା ପବିତ୍ର ଆତ୍ମା ଅଟନ୍ତି ଯେହେତୁ ଏହା ତାଙ୍କର ବାକ୍ୟ ଅଟେ ପୁଣି ଜଣେ ପ୍ରକୃତ ପୂର୍ବ ନିରୂପିତ ବିଶ୍ୱାସୀ କଦାପି ଦୂରେଇ ଯିବ ନାହିଁ କାରଣ ତାହାର ପ୍ରାଣ ପାଇଁ ଏହା ଭୋଜନ ଅଟେ ସେ ଏହାକୁ ସ୍ନେହ କରିଥାଏ କୌଣସି ପ୍ରକାରର ବସ୍ତୁ ତାଙ୍କୁ ଏଥିରୁ କଦାପି ଦୂରେଇ ରଖି ନ ପାରେ ସେ ତ ଆଇବଙ୍କ ପରି ଅଟନ୍ତି ଯେକୌଣସି କାର୍ଯ୍ୟକୁ କରିପାରନ୍ତି କିନ୍ତୁ ସେ ସେହି ଜ୍ୟେଷ୍ଠାଧିକାରକୁ ଆବଶ୍ୟକ କରିଥାନ୍ତି ସେ ସେହିଠାରେ ସୁସ୍ଥିର ହୋଇ ଠିଆ ହେବେ ସେ ଲାଭ କରିଥିବା ସକଳ ବନ୍ଧୁଙ୍କୁ ଏହା ଯଦି ବିନିମୟ ରୂପେ ଗ୍ରହଣ କରେ ସେଥିପାଇଁ ମୁଁ ଆଦୌ ଭୃକ୍ଷେପ କରିନଥାଏ ଏହା ଯଦି ଚାକିରିକୁ ହରାଇ ଦିଏ ଏହା ଯଦି ତାହାର ମଣ୍ଡଳୀର ସଦସ୍ୟଙ୍କୁ ହରାଇ ଦିଏ ଏହା ଯଦି ସବୁ ପ୍ରକାରର ସାଧନକୁ କ୍ଷତିଗ୍ରସ୍ତ କରାଏ ତଥାପି ସେ ଏହାକୁ ସୁସ୍ଥିର ଭାବେ ଧରି ରଖିଥିବେ କାରଣ ସେ ଏହାକୁ କଦାପି ହାତ ଛଡ଼ା କରିପାରନ୍ତି ନାହିଁ କୌଣସି ଏକ ବିଶେଷ ଧନର ବିଷୟ ତାହାଠାରେ ପାସ କରି ରହିଅଛି ତାହାକୁ ସଞ୍ଚାଳିତ କରୁଅଛନ୍ତି ଏକ ଗଭୀର ଅନ୍ୟ ଗଭୀରକୁ ଡାକୁଅଛନ୍ତି ଆପଣ ସେଇଠାରେ ଉପସ୍ଥିତ ତାଙ୍କଠାରେ କିଛି ବିଶେଷ ଧନ ବିଷୟ ରହିଅଛି ଦେଖନ୍ତୁ ଯେକୌଣସି ଘଟଣା ବିଷୟକୁ ଆପଣ ଖୋଜି ପାଇବାକୁ ଇଚ୍ଛା କରନ୍ତି ତାହା ବାଇବଲ ମଧ୍ୟରେ ଅଛି ପୁଣି ଏହାକୁ ଏହି ସ୍ଥାନକୁ ଆଣି ପକାନ୍ତୁ ଆଦି ପୁସ୍ତକ ଆଡ଼କୁ ଫେରି ଯାଆନ୍ତୁ ପୁଣି ଏହା ଯେ କେଉଁ ସ୍ଥାନରେ ପରିସ୍ଫୁଟ ହୋଇ ବାହାରି ଆସିଲା ତାହାକୁ ଲକ୍ଷ୍ୟ କରନ୍ତୁ ଏହା ଯେ କେଉଁ ସ୍ଥାନକୁ ଆସି ପହଞ୍ଚିଲା ସେ କଥାକୁ ସୁଦ୍ଧା ଲକ୍ଷ୍ୟ କରନ୍ତୁ ସକଳ ପ୍ରକାର ଆତ୍ମା ପୁଣି ବର୍ତ୍ତମାନ ସମୟର ଗତିବିଧି ଏସବୁ ଆଦି ପୁସ୍ତକ ଆଡ଼କୁ ଫେରନ୍ତି ତାହା ହିଁ ଆମମାନେ କରିଅଛୁ ପୁଣି ବନ୍ଧୁଗଣ ଆପଣମାନେ ଯାହା କିଛି ବିଷୟକୁ ଦେଖୁଛନ୍ତି ସେସବୁ ଆପଣମାନଙ୍କୁ ପ୍ରମାଣିତ କରି ଦେଖାଇଦେବାକୁ ଆମମାନେ ସେପରି କରିଥାଉ ତାହାକୁ କଦାପି ଭୁଲନ୍ତୁ ନାହିଁ ଏହାକୁ ଆପଣମାନଙ୍କ ବିଚାର ବୁଦ୍ଧିକୁ ପାର କରି ଚାଲିଯିବାକୁ ଆଦୌ ଦିଅନ୍ତୁ ନାହିଁ ଏହାକୁ ଆପଣଙ୍କ ମଧ୍ୟକୁ ଭେଦିଯିବାକୁ ଦିଅନ୍ତୁ ତାହା ହିଁ ଈଶ୍ୱରଙ୍କ ସକଳ ପ୍ରକାରର ବିଷୟ ଅଟେ ଏହା ଏକ ଶୀର୍ଷ ସ୍ଥାନ ଆଡ଼କୁ ଆସିଥିଲା ପୁଣି ଯୁଗାନ୍ତର ଦିନମାନଙ୍କରେ ଏହା ଯେ ପୁନଶ୍ଚ ବିଶ୍ୱସ୍ତର ମଧ୍ୟରେ ଆସି କେନ୍ଦ୍ରୀଭୂତ ହେବ ସେପରି କଥାକୁ ଯୀଶୁ ପୂର୍ବଭାସ କରି କହିଥିଲେ ପୁଣି ଏହା ତଦ୍ୱାରା କାର୍ଯ୍ୟକାରୀ ହେବ ପରମେଶ୍ୱରଙ୍କର ମୋହର ପୁଣି ପଶୁର ଚିହ୍ନ ଏହି ଦୁଇଟି ଆତ୍ମିକ ଶକ୍ତି ଏକତ୍ରିତ ରୂପେ କାର୍ଯ୍ୟ କରୁଅଛି ଆଉ ଯେ କେହି ବ୍ୟକ୍ତି ଜାଣନ୍ତି ଯେ ଜ୍ୟେଷ୍ଠାଧିକାରଟି ପରମେଶ୍ୱରଙ୍କ ମୋହର ଅଟେ ଯାହାକି ପବିତ୍ର ଆତ୍ମାଙ୍କର ବାପ୍ତିସ୍ମ ଅଟେ ଏଫିସିଅ 4:30 କହେ ଆଉ ଈଶ୍ୱରଙ୍କ ଯେଉଁ ପବିତ୍ର ଆତ୍ମାଙ୍କ ଦ୍ୱାରା ତୁମମାନେ ମୁକ୍ତି ଦିବସ ନିମନ୍ତେ ମୁଦ୍ରାଙ୍କିତ ହୋଇଅଛ ତାହାଙ୍କୁ ଦୁଃଖ ଦିଅ ନାହିଁ ସେମାନେ ଯେତେବେଳେ ପୁନର୍ବାର ନୂତନ ରୂପେ ଜନ୍ମିଲେ ସେମାନେ ପବିତ୍ର ଆତ୍ମାରେ ଭରପୁର ହେଲେ ପବିତ୍ର ଆତ୍ମା ନୂତନ ଜୀବନର ଉଦ୍ଦେଶ୍ୟ ଅଟନ୍ତି ସେ କଥାଟି ଆମମାନେ ଜାଣୁ ଆପଣ ଅଟନ୍ତି ଆପଣ ଆତ୍ମାଙ୍କର ଅଲିଅଳ ସନ୍ତାନ ଅଟନ୍ତି ତାହାଙ୍କୁ ମୁଁ ସ୍ୱୀକାର କରିବି କିନ୍ତୁ ଆପଣ ଯେପର୍ଯ୍ୟନ୍ତ ଜାତ ହୋଇଛନ୍ତି ସେ ପର୍ଯ୍ୟନ୍ତ ସେପରି ଅଟନ୍ତି ଗୋଟିଏ ଶିଶୁ ସନ୍ତାନ ତାହାର ମାତାଙ୍କ କୋଳରେ ଅତି ଅଲିଅଳ ସନ୍ତାନ ଅଟେ ଏହା ଏକ ଭିନ୍ନ ଧରଣ ଜୀବନକୁ ଲାଭ କରିଅଛି ତାହା ଜୀବନ ଅଟେ ପୁଣି ତାହା ଏକ ଛୋଟ ଜୀବନ ଅଟେ ତାହାର ଶରୀର ମଧ୍ୟ ସ୍ଥିତ ଛୋଟ ଜୀବକୋଷ ଗୁଡାକ ନାଚୁଥାଏ ଗୋଇଠା ମାରୁଥାଏ ପୁଣି ଦିଆ ମାରୁଥାଏ ଠିକ ସେହି ବ୍ୟବହାର କରି ଚାଲିଥାଏ ମାତ୍ର ଏହା ଯେତେବେଳେ ଜାତ ହୋଇ ସାରିଥାଏ ଏହା ଏହିପରି ବିଷୟକୁ ହାସଲ କରିଅଛି ସେହିପରି ଭାବରେ ଲାଭ କରିଅଛି ତତ୍ପରେ ଏକ ଜୀବିତ ପ୍ରାଣୀ ରୂପେ ପରିଚିତ ହୁଏ ପୁଣି ସେ ଚିତ୍କାର କରି କାନ୍ଦିଥାଏ ପୁଣି ଶିଶୁ ସନ୍ତାନଟିଏ ଆରାଧନାଳୟକୁ ଯାଇପାରେ ଆଉ ଏପରି କହିଥାଏ ଆରେ ବା ମୁଁ ମଣ୍ଡଳୀରେ ବିଶ୍ୱାସ କରେ ମୁଁ ଯିବି ମୁଁ ଏହାକୁ କରିବି ଆଉ ମୁଁ ଜଣେ ଉତ୍ତମ ମୁଁ ସଠିକ କାର୍ଯ୍ୟ କରିବା ପାଇଁ ଚାହେଁ ମୁଁ ଉତ୍ତମ କର୍ମ କରିବାକୁ ଚାହେଁ ତଥାପି ଏହା ଯାହା ଆବଶ୍ୟକ କରେ ତାହା ଏହିକି ଏହାକୁ ଯୋଗାଇ ଦେବା ପାଇଁ ତାହାକୁ ସୁସମାଚାରର ସଚେତନଶୀଳତାକୁ ଆବଶ୍ୟକ ରହିଛି ଅନନ୍ତ ଜୀବନ ନିମନ୍ତେ ଚିତ୍କାର ଧ୍ୱନିକୁ ଆବଶ୍ୟକ ରହିଛି ପୁଣି ପୂର୍ବେ କଦାପି ସେପରି ଚିତ୍କାର ଶବ୍ଦ ଶୁଣା ଯାଇନଥିଲେ ସୁଦ୍ଧା ପବିତ୍ର ଆତ୍ମା ଏହା ମଧ୍ୟକୁ ଚିତ୍କାର କରି ଆସନ୍ତି। ତତ୍ପରେ ଏହା ଏକ ନୂତନ ସୃଷ୍ଟି ଅଟେ, ଏହା ଆତ୍ମାଙ୍କ ଠାରେ ଜାତ ହୋଇଥିବାର ବିଷୟ ଅଟେ। ତତ୍ପରେ ଯାଏ ବଢ଼ିବାକୁ ଚଲାବୁଲା କରିବାକୁ ଆରମ୍ଭ କରେ, ପୁଣି ଏହାର ସତ୍ତାକୁ ଈଶ୍ୱରଙ୍କ ଠାରେ ଲାଭ କରିଥାଏ। ବୁଝନ୍ତୁ, ଠିକ ଏକ ଶିଶୁ ପରି ସାଂସାରିକ ଶିଶୁଟି ଜଗତରେ ଆପଣଙ୍କ ସତ୍ତାକୁ ହାସଲ କରି ରହିଥାଏ। ତତ୍ପରେ ଯଦି ଆମ୍ଭମାନଙ୍କ ଏହି ତମ୍ବୁ ରୂପ ପାର୍ଥିବ ଗୃହ ଭାଙ୍ଗିଯାଏ, ତେବେ ଆମମାନଙ୍କ ପାଇଁ ଆଗତ ହେଉଥିବା ଅନ୍ୟ ଏକ ଗୃହକୁ ଆମମାନେ ଲାଭ କରିଅଛୁ। ବୁଝନ୍ତୁ, ଏହି ଜାଗତିକ ଶରୀରଟି ଠିକ ଯେପରି ଭାବରେ ଆସୁଥିଲା, ଠିକ ସେହିପରି ଭାବରେ ଏହି ଅସ୍ଥାୟୀ ତମ୍ବୁଟି ତାହାର ମାତୃଗର୍ଭରୁ ଭୂମିଷ୍ଠ ହେବା ପରେ ସେହି ସ୍ଥାନରେ ଏହାକୁ ଗ୍ରହଣ କରିବା ନିମନ୍ତେ ଏକ ଆତ୍ମିକ ତମ୍ବୁ ରୂପୀ ଶରୀର ଅବସ୍ଥାନ କରି ରହିଅଛି। ପୁଣି ଏହା ମାତୃଗର୍ଭରୁ ପୃଥିବୀ ପୃଷ୍ଠକୁ ଯେତେବେଳେ ଭୂମିଷ୍ଠ ହୋଇଥାଏ, ଯାହାକି ତଦ୍ରୂପ ଅଟେ, ଏହା ତାହାର ଗର୍ଭ ମଧ୍ୟରେ ଯେତେବେଳେ ରହିଅଛି, ଏହା ଆର୍ତ୍ତନାଦ କରୁଅଛି, ବ୍ୟଥିତ ହେଉଅଛି, ହେ ପରମେଶ୍ୱର, ଆର୍ତ୍ତନାଦ କରୁଅଛି, ପ୍ରସବ ବେଦନାରେ ବ୍ୟଥିତ ହେଉଅଛି, ବୃଦ୍ଧ ହେବାରେ ଲାଗିଅଛି, ପୁଣି ରୋଗ ବ୍ୟାଧି ଆଉ ଅନ୍ୟାନ୍ୟ ଜଟିଳ ସମସ୍ୟା ଏଥିରେ ସ୍ଥାନିକାର କରୁଅଛି। ଆଉ ଏହାର ମଧ୍ୟରେ ବାସ କରି ରହିଥିବା ଆତ୍ମାଟି ଜର୍ଦ୍ଦନ ନଦୀର ପରପାର୍ଶ୍ୱରେ ରହିଥିବା ଏକ ସୌମ୍ୟ ସ୍ଥାନଟିର ପାଇଁ ତଥାପି ଅପେକ୍ଷା କରି ରହିଅଛି। ଏହା ଆର୍ତ୍ତନାଦ କରୁଅଛି, ଟମଳ ହେଉଅଛି, ଜିଆ ମାରୁଅଛି, ଆଜ୍ଞା ହଁ, ଯେହେତୁ ସେହି ଅପରପାର୍ଶ୍ୱ ସ୍ଥାନରେ ଏପରି ଏକ ଜୀବନ ରହିଅଛି ଯାହାକି ଚିରସ୍ଥାୟୀ ଅଟେ। ଏହା ଏପରି ଏକ ଶରୀରରେ ବାସ କରି ରହିଅଛି ଯାହାକୁ ଅବଶ୍ୟ ମୃତ୍ୟୁବରଣ କରିବାକୁ ହିଁ ଅଛି। ଆଉ କେତେକ ସମୟରେ ଏହି ଜଣେ ମା ଯେପରି ଭାବରେ ଏକ ସ୍ୱାଭାବିକ ଶରୀରକୁ ଭୂମିଷ୍ଠ କରାନ୍ତି, ପୁଣି ଆତ୍ମିକ ଶରୀରଟି ଏହାକୁ ଦଖଲ କରି ନିଏ, ଜଗତଟି ନାଶ ହୋଇଯିବ, ଆଉ ସ୍ୱାଭାବିକ ଶରୀରଟି ସୁଦ୍ଧା ଶେଷ ହୋଇଯିବ। ତତ୍ପରେ ଶାରୀରିକ ଶରୀରଟି କିମ୍ବା ଏହି ସ୍ୱର୍ଗୀୟ ଶରୀରଟି ଏହାକୁ ସେହି ସ୍ଥାନରେ ଦଖଲ କରି ନେବ। ଯଦି ଆମମାନଙ୍କର ଏହି ତମ୍ବୁ ରୂପ ପାର୍ଥିବ ଗୃହ ଭାଙ୍ଗିଯାଏ, ଆମମାନଙ୍କ ପାଇଁ ଏକ ସ୍ୱର୍ଗୀୟ ଗୃହ ଅପେକ୍ଷା କରୁଅଛି। ସେହି କାରଣରୁ ଆପଣ ଜଗତରେ ସକଳ ପ୍ରକାର ବିଷୟକୁ ପାସରି ପକାନ୍ତି, ସେଗୁଡାକ ମୃତ ଅଟନ୍ତି, ଆପଣଙ୍କ ପାଇଁ ମୃତ ଅଟନ୍ତି, ସେହି ଆତ୍ମାଟି ସେଠାରେ ରହିଅଛନ୍ତି। ତେଣୁ ଆମମାନେ ଯେତେବେଳେ ପଢ଼ିଥାଉ ଏହାକୁ ବର୍ତ୍ତମାନ ଲାଭ କରନ୍ତୁ। ଦୁଇଟି ଆତ୍ମା ରହିଅଛି, ପବିତ୍ର ଆତ୍ମା ଯେ ନୂତନ ଜନ୍ମ ଅଟନ୍ତି ସେ କଥାକୁ ଆମମାନେ ଜାଣୁ। ଏହା ତ ଈଶ୍ୱରଙ୍କ ଆତ୍ମାରେ ନୂତନ ରୂପେ ଜନ୍ମଗ୍ରହଣ କରିସାରିଥିବାର ଏକ ଲକ୍ଷଣ ଅଟେ। ସେହିପରି ଭାବରେ ଆପଣ ଜନ୍ମିତ ଅଟନ୍ତି, ଆତ୍ମାଙ୍କ ଦ୍ୱାରା ଜନ୍ମିତ ଅଟନ୍ତି, ଆତ୍ମାଙ୍କ ଦ୍ୱାରା ଜାତ ହୋଇଛନ୍ତି, ତାହା ହିଁ ନୂତନ ଜନ୍ମ ଅଟେ। ଖୁବ୍ ଭଲ କଥା, ଆପଣ ତ ଆତ୍ମାଙ୍କର ପ୍ରିୟ ପାତ୍ର ଅଟନ୍ତି, ଅନନ୍ୟ ଅଟନ୍ତି। ତେଣୁ ଆପଣ ଯେତେବେଳେ ଆତ୍ମାଙ୍କ ଦ୍ୱାରା ଜାତ ହୋଇଛନ୍ତି, ଆପଣ ପବିତ୍ର ଆତ୍ମାରେ ଭରପୁର ହୋଇସାରିଛନ୍ତି, ଆଉ ଏହା ହିଁ ନିରାଟ ସତ୍ୟ କଥା ଅଟେ। ତତ୍ପରେ ଏହି ଦୁଇଟି ଯାକ ଆତ୍ମା ଏହି ଜଗତ ଯେତେବେଳେ ଥିଲେ, ସ୍ୱାଭାବିକ ପୁଣି ଆତ୍ମିକ ଆତ୍ମା ଉଭୟଟି ଥିଲେ। ବହୁଧା ମୁଁ ଏହାକୁ ଦେଖିଅଛି, ବର୍ତ୍ତମାନ ମୁଁ ଶେଷ କରୁଅଛି, ମୁଁ ଶେଷାଂଶ ଆଡ଼କୁ ଯେତେବେଳେ ପଦାର୍ପଣ କରିବାକୁ ଚାହେଁ, ଏହାକୁ କିଛି କ୍ଷଣ ପାଇଁ କହୁଥିବା ଦ୍ୱାରା ଶେଷ କରିବାକୁ ଚାହେଁ। ସ୍ୱାଭାବିକ ଅବସ୍ଥାରେ କିମ୍ବା ଏହି ଆତ୍ମିକ କ୍ଷେତ୍ରରେ ଉଭୟଟିରୁ ଗୋଟିଏ ପ୍ରତ୍ୟେକ ଜଣ ଯେ ଏହାକୁ ଧରିପାରନ୍ତି ଏପରି ମୁଁ ଭରସା କରେ। ତେଣୁ ଆପଣମାନେ ହୋଇପାରିଲା ଭଳି କେବଳ ନିରବ ପୁଣି ଭକ୍ତିଭାବ ବହନ୍ତୁ। ଆଉ ଆପଣମାନେ କଦାପି ଏହାକୁ ଲକ୍ଷ୍ୟ କରିଛନ୍ତି କି? ଆଜିକାଲି ଆମମାନଙ୍କ ଆରାଧନାଳୟ ଗୁଡାକରେ ଆପଣ ଏ କଥାଟିକୁ ଦେଖିଛନ୍ତି, ଏପରିକି ବିଭିନ୍ନ ଦଳରେ ଯେଉଁଠାରେ ଆମେମାନେ ନିଜ ନିଜକୁ ପୃଥକୀକୃତ କରି ସାରିଅଛୁ, ପୁଣି ଏକାଧିକ ସଂଗଠନକୁ ସୃଷ୍ଟି କରିଅଛୁ, ତତ୍ପରେ ଏହିସବୁ ପୃଥକୀକରଣ ବିଷୟକୁ ଦେଖିସାରିଅଛୁ। ତତ୍ପରେ ଆପଣ ଜଣେ ବ୍ୟକ୍ତିଙ୍କୁ ଧର୍ମଶାସ୍ତ୍ରରେ ଏକ ନିର୍ଦ୍ଦିଷ୍ଟ ଅଂଶକୁ ଗ୍ରହଣ କରି ନେଇଥିବା ବିଷୟକୁ ଦେଖିଛନ୍ତି, ପୁଣି ହେ ଭାଇ ସେ ବ୍ୟକ୍ତି ଜଣକ ଉକ୍ତ ଧର୍ମଶାସ୍ତ୍ର ଅଂଶକୁ ନେଇପାରନ୍ତି, ପୁଣି ଏହାକୁ ନୂତନ ରୂପେ ପ୍ରସ୍ତୁତ କରିପାରନ୍ତି, ଆଉ ବାଇବଲ ମଧ୍ୟରେ ପ୍ରକୃତ ଯାହା କିଛି ବିଷୟ ଏଠାରେ ପ୍ରତିଜ୍ଞା କରାଯାଇ ପ୍ରଦାନ କରାଯାଇଅଛି ତାହାକୁ ଅବିକଳ ରୂପେ ଜୀବନ୍ତ କରି ପ୍ରସ୍ତୁତ କରିପାରନ୍ତି। ପୁଣି ଅପର ବ୍ୟକ୍ତି ଜଣକ ଏହା କରୁଥିବା ବିଷୟକୁ ଦେଖିବେ, ପୁଣି ସେ ଏହାର ନିକଟବର୍ତ୍ତୀ ସ୍ଥାନକୁ ଆସିବେ, ପୁଣି ଏହାକୁ କରିବା ପାଇଁ ଯତ୍ନ କରିବେ, ଆଉ ଅକୃତକାର୍ଯ୍ୟ ହେବେ। ଆପଣ ଯେ ବର୍ତ୍ତମାନ ପାଠ କରୁଛନ୍ତି ଏପରି ମୁଁ ଭରସା କରେ, ସେ କ୍ଷେତ୍ରରେ ସେ ଅବଶ୍ୟ ଅସଫଳ ହୋଇଯିବେ। ସେପରି କାହିଁକି? ଯେହେତୁ ଧର୍ମଶାସ୍ତ୍ରର ବାକ୍ୟ ତାଙ୍କଠାରେ ପ୍ରତ୍ୟାଦେଶ ମୂଳକ ହୋଇନାହିଁ, ସେ ତ କେବଳ ନକଲ କରିବାକୁ ଯତ୍ନ କରୁଛନ୍ତି, ସେ କୌଣସି ଏକ ବିଷୟ ପରି ଚେଷ୍ଟା କରିବାକୁ ପ୍ରୟାସ କରୁଛନ୍ତି। ସେପରି ନଥିଲେ ଆଚ୍ଛା ତେବେ ହୋଇପାରେ ସେ ଜଣେ ବ୍ୟକ୍ତିଙ୍କ ଦ୍ୱାରା ପ୍ରେରିତ ହୋଇଥିଲେ, ଏପରି ହୋଇପାରେ କେହି ଜଣେ ବ୍ୟକ୍ତି ଏପରି କହିଥିଲେ ପ୍ରକୃତରେ ତୁମେ ମଧ୍ୟ ସେହି ସମାଧାନ କାର୍ଯ୍ୟକୁ କରିପାର ଦେଖନ୍ତୁ ଏହା ଠିକ ଏହିପରି ଭାବରେ ହେବ ଯେପରିକି ଯୀଶୁ ତାହାକୁ କହିଥିଲେ ଆଉ ଜନ୍ନିସ୍ ପୁଣି ଜାମ୍ବ୍ରେସ୍ ମୂଷାଙ୍କ ଯେପରି ବିରୋଧ କରିଥିଲେ ଏହି ଯୁଗାନ୍ତର ଦିନମାନଙ୍କରେ ଏହା ଠିକ ସେପରି ହେବ ବୋଲି ବାଇବଲ ପୂର୍ବଭାସ କରି କହିଅଛି ଏହି ସ୍ଥାନରେ ମୂଷା ଉପସ୍ଥିତ ଥିଲେ ପୁଣି ସେଠାରେ ଜାମ୍ବ୍ରେସ୍ ମଧ୍ୟ ଉପସ୍ଥିତ ଥିଲେ ଆଉ ମୂଷା ଆପଣଙ୍କ ଦୃଷ୍ଟିକୁ ତଳେ ପକାଇଦେଲେ ପୁଣି ତାହା ଏକ ସର୍ପ ହୋଇଗଲା କାହିଁକି ହାର କହିଥିଲେ ଜାମ୍ବ୍ରେସ୍ ତୁମେ ଏଠାକୁ ଆସ ତୁମେ ଏହି ଏକା ପ୍ରକାରର କର୍ମକୁ କରିପାର ପୁଣି ସେ ତାହା କରିଥିଲେ ବୁଝନ୍ତୁ ମାତ୍ର କଣ ଘଟିଲା ତତ୍ପରେ ମୂଷାଙ୍କ ଦୃଷ୍ଟିଟି ତାଙ୍କର ଦୃଷ୍ଟିକୁ ଗିଳି ପକାଇଲା ବୁଝନ୍ତୁ ଏହା ପ୍ରକଟିକୃତ ହେଲା ତାଙ୍କର ଦୃଷ୍ଟିଟି କେଉଁଠାରେ ଥିଲା ଠିକ ଅସାଧାରଣ ସମ୍ବେଦନଶୀଳତାର ଅନୁଭବ କରି ଏହା ତ ଠିକ ସେପରି କେତେକ ଆଧ୍ୟାତ୍ମିକବାଦର ଚେତନା ଶକ୍ତି ସମ ଏହା ତ କେତେକ ମଣ୍ଡଳୀର ବୋଧଶକ୍ତିର ବିଷୟ ପରି ଯେପରିକି ସେମାନେ ବିଶ୍ୱାସ କରନ୍ତି ଶାରୀରିକ ବିଚାର ବୁଦ୍ଧିର ବହୁତ ଦୂରବର୍ତ୍ତୀ ବିଷୟ ବୋଲି ଭାବନ୍ତି ଏହିସବୁ ବିଷୟର ସମ୍ବନ୍ଧରେ ସେମାନେ କହନ୍ତି ଯେହେତୁ ତାହା କୌଣସି ଅନ୍ୟ ଯୁଗର ପାଇଁ ଥିଲା ସେମାନେ ତ ସମ୍ପୂର୍ଣ୍ଣ ରୂପେ ବାହାରି ଯାଇଛନ୍ତି କିନ୍ତୁ ଯୁଗାନ୍ତ ସମୟରେ ଦୃଶ୍ୟମାନ ହେଉଥିବା ଏହି ଆତ୍ମାଟିକୁ ଧ୍ୟାନ ଦିଅନ୍ତୁ ଅସଲି ଆତ୍ମାର ନକଲ କରିବାକୁ ପ୍ରେରିତ ହୋଇଥାଏ ବୁଝନ୍ତି ତ ଆପଣମାନଙ୍କ ସମସ୍ୟାଟି ସେହି ସ୍ଥାନରେ ଅବସ୍ଥାନ କରାଯାଇଅଛି ଯାହାକି ଆଗତ ହେଉଅଛି ଠିକ ପ୍ରକୃତ ରୂପେ ସେହି ଅସଲି ଆତ୍ମାର ପରି ଯାହାକି ଆଗତ ହେଉଅଛି କିନ୍ତୁ ଦେଖନ୍ତୁ ଏହାକୁ ପ୍ରଘଟ କରିପାରିବ ନାହିଁ ଏହାକୁ ସେ କୌଣସି ପ୍ରକାରେ ଅଟକାଇ ରଖିପାରିବ ନାହିଁ ଏହାକୁ କଦାପି ଶେଷ ପର୍ଯ୍ୟନ୍ତ ସୁସ୍ଥିର କରି ରଖିପାରିବ ନାହିଁ ହେ ଈଶ୍ୱର ଲୋକେ ନିକଟକୁ ଆସନ୍ତି ପୁଣି କହନ୍ତି ମୁଁ ମଧ୍ୟ ପବିତ୍ରାତ୍ମାଙ୍କୁ ଲାଭ କରିଥିଲି ସେମାନେ ଯେପରି ଧରଣର ହୋଇ ଜୀବନଯାପନ କରନ୍ତି ତାହାକୁ ଲକ୍ଷ୍ୟ କରନ୍ତୁ ଏହା ତ ଏକ ଉଦ୍ଦୀପନା ସଭାରୁ ଅନ୍ୟ ଏକ ଉଦ୍ଦୀପନା ସଭା ପର୍ଯ୍ୟନ୍ତ ସ୍ଥିର ହୋଇ ରହିପାରିନଥାଏ ଏକ ଉଦ୍ଦୀପନାରୁ ଅନ୍ୟ ଏକ ଉଦ୍ଦୀପନା ପର୍ଯ୍ୟନ୍ତ ସ୍ଥାୟୀ ଭାବେ ରହିପାରେ ନା ଏହାକୁ ପ୍ରକଟ କରାଯାଇଥିଲା ସେମାନେ ଏହାକୁ ଲାଭ କରିନାହାନ୍ତି କିନ୍ତୁ କେହି ଜଣେ ବ୍ୟକ୍ତି ଈଶ୍ୱରଙ୍କ ଆତ୍ମା ଯଦି ଜାତ ହୋଇଥାନ୍ତି କିମ୍ବା କେହି ଜଣେ ନାରୀ ଯଦି ଈଶ୍ୱର ଆତ୍ମାରେ ଜାତ ହୋଇଥାନ୍ତି ସେମାନେ ଆତ୍ମାଙ୍କର ଫଳ ଗୁଡାକୁ ହାସଲ କରି ରହିଥାନ୍ତି ସେମାନେ ଈଶ୍ୱର ପ୍ରୟାଣ ସହିତ ଚଳପ୍ରଚଳ କରନ୍ତି ସେମାନେ ସେପରି ଧରଣର ଜୀବନକୁ ଯାପନ କରନ୍ତି ବୁଝନ୍ତି ତ ସେମାନେ ଜଗତର ସମସ୍ତ ବିଷୟରୁ ଦୂରେଇ ରହନ୍ତି ପରମେଶ୍ୱର ସେମାନଙ୍କ ମଧ୍ୟରେ ଗମନାଗମନ କରନ୍ତି ପୁଣି ସ୍ୱୟଂକୁ ସେମାନଙ୍କ ଠାରେ ପ୍ରକଟ କରନ୍ତି ପୁଣି ସେ ଯେ ଈଶ୍ୱର ଅଟନ୍ତି ଆଉ ସେହି ସ୍ଥାନରେ ଯେ କାର୍ଯ୍ୟ କରୁଅଛନ୍ତି ତାହା ପ୍ରମାଣ କରିଥାନ୍ତି ଅନ୍ୟ ଜଣଙ୍କ ତ କେବଳ ନକଲ କରୁଛନ୍ତି ବୁଝନ୍ତି ତ ଏକ ପ୍ରକାରର ନକଲ ପରିଚୟ ତାହିଁ ତ କେପରି ଧରଣ ବିଷୟ ଅଟେ ଯାହାକି ବିଗତ ଦିନମାନଙ୍କରେ କାର୍ଯ୍ୟ କରି ଆସିଅଛି ନକଲ କରିବାର ଆଚରଣଟି ସେପରି କରି ଆସିଅଛି ଇସମାଏଲ ଆଉ ଇସହାକଙ୍କ ଆଡକୁ ଧ୍ୟାନ ଦିଅନ୍ତୁ ପୁଣି ପରବର୍ତ୍ତୀ ସକଳ ଯୁଗକୁ ଲକ୍ଷ୍ୟ କରନ୍ତୁ ନକଲ କରୁଥିବା ଆଚରଣକୁ ଦେଖନ୍ତୁ ଭାଓବାଦୀ ମୂଷା ପୁଣି ଭାଓବାଦୀ ବାଲାମଙ୍କ ଆଡକୁ ଧ୍ୟାନ ଦେଇ ଦେଖନ୍ତୁ ବୁଝନ୍ତି ତ ଦେଖନ୍ତୁ ସେମାନେ କିପରି ଭାବରେ ଅଗ୍ରସର କରି ଆସୁଅଛନ୍ତି ତତ୍ପରେ ଜିହୁଦା ପ୍ରତି ପୁଣି ଯୀଶୁଖ୍ରୀଷ୍ଟଙ୍କ ପ୍ରତି ଧ୍ୟାନ ଦିଅନ୍ତୁ ଆଉ ଲକ୍ଷ୍ୟ କରି ଉଭୟଙ୍କୁ ଦେଖନ୍ତୁ ଆଉ ଯୀଶୁ ପୂର୍ବଭାସ କରି କହିଥିଲେ ଯେ ଏହି ପବିତ୍ର ଆତ୍ମା ଯୁଗାନ୍ତର ଦିନମାନଙ୍କରେ ଈଶ୍ୱରଙ୍କର ମୋହର ହୋଇ ପରିଚିତ ହେବେ ଆଉ ପଶୁର ଚିହ୍ନଟି କଣ ହେବ ପରମେଶ୍ୱରଙ୍କ ମୋହରକୁ ଅସ୍ୱୀକାର କରିବାର ଏକ ପାତ୍ର ହୋଇ ପ୍ରସ୍ତୁତ ହେବ ଯେହେତୁ ସେ ସମସ୍ତେ ଯେଉଁମାନେ ଈଶ୍ୱରଙ୍କ ମୋହରକୁ ହାସଲ କରିନଥିଲେ ସେମାନେ ପଶୁର ଚିହ୍ନକୁ ଧାରଣ କରିଥିଲେ ପୁଣି ଏହା ଯଦି ଦୁଇଟି ବିଭିନ୍ନ ଧରଣର ଆତ୍ମିକ ମୋହର ଅଟେ ତେବେ ଏମାନଙ୍କ ମଧ୍ୟରୁ ଗୋଟିଏ ନିଶ୍ଚିତ ରୂପେ ଈଶ୍ୱରଙ୍କ ଅସଲି ଚିହ୍ନ ଅଟେ ଅନ୍ୟଟି ବିରୋଧ କରିବା ଚିହ୍ନ ଅଟେ ଆପଣ ଏହାକୁ ବୁଝନ୍ତି ତ ପୁରାତନ ନିୟମର ଚିହ୍ନ ଆଡ଼କୁ ଲକ୍ଷ୍ୟ କରନ୍ତୁ ତୁରିଟି ଯେତେବେଳେ ଫୁଙ୍କା ଗଲା ଜୁବିଲିର ତୁରି ଧ୍ୱନିଟି ଯେତେବେଳେ କରାଗଲା କେତେକ ବର୍ଷର ଅନ୍ତରାଳରେ ପ୍ରତ୍ୟେକ ଯେତେବେଳେ ଫୁଙ୍କା ଗଲା କ୍ରୀତଦାସଗଣ ମୁକ୍ତ ହୋଇ ଚାଲିଗଲେ ଯେହେତୁ ତୁରି ଧ୍ୱନି କରାଗଲା ଆଚ୍ଛା ତେବେ ପ୍ରତ୍ୟେକ ଜଣ ଯେଉଁମାନେ ମୁକ୍ତ ହେବାକୁ ଇଚ୍ଛା କଲେ ସେମାନେ ମୁକ୍ତ ହୋଇ ଚାଲିଯିବାକୁ ପାରିଲେ ମାତ୍ର ସେମାନଙ୍କ ମଧ୍ୟରୁ କେତେକ ଜଣ ସେମାନେ କ୍ରୀତଦାସ ରହିବାକୁ ପସନ୍ଦ କଲେ ତେଣୁ ସେମାନେ ଏମାନଙ୍କୁ ବେଦୀ ନିକଟକୁ ଘେନିଗଲେ ଆଉ ଆରାଧନାଳୟର ବାଜୁବନ୍ଧ ନିକଟକୁ ଘେନିଗଲେ ତତ୍ପରେ ବିନ୍ଧନୀ ଦ୍ୱାରା ସେମାନଙ୍କ କାନକୁ ଛିଦ୍ରଯୁକ୍ତ କଲେ ଆଉ ଚିରଦିନ ପାଇଁ ସେମାନେ ଚିହ୍ନିତ ହୋଇ ରହିଲେ ସେମାନେ ସବୁବେଳେ ସେହି କର୍ତ୍ତାଙ୍କର ସେବା କଲେ ପୁଣି ଆଜିକାଲି ସତ୍ୟର ଉପରେ ଆଧାରିତ ଥିବା ସୁସମାଚାରର ସନ୍ଦେଶକୁ ଆପଣମାନେ ଶୁଣିବେ ବର୍ତ୍ତମାନ ଆପଣ ଯଦି ଇଚ୍ଛା କରନ୍ତି ତେବେ ମୁକ୍ତ ହୋଇପାରନ୍ତି। ପରମେଶ୍ୱର ଆପଣଙ୍କୁ କଥାବାର୍ତ୍ତା କରନ୍ତି, ତଥାପି ଏଠାରେ ପରିଚିତ ଥିବା ସେହି ସୀମାନ୍ତର ଇଲାକାରେ ଆପଣ ଯେତେବେଳେ ଆସି ପହଞ୍ଚି ଯାଆନ୍ତି, ପୁଣି ଉପର ଆଡ଼କୁ ଅନାନ୍ତି, ତତ୍ପରେ ସତ୍ୟ ଜ୍ଞାନକୁ ପାଆନ୍ତି, ଆଉ ପଛଘୁଞ୍ଚା ଦିଅନ୍ତି, ସେ ଆପଣଙ୍କ କର୍ଣ୍ଣରେ ଛିଦ୍ରଟିଏ କରି ପକାନ୍ତି, ଆଉ ଆପଣ ସବୁଦିନ ପାଇଁ ଜଣେ ବୁଦ୍ଧିମନ୍ତ ବିଶ୍ୱାସୀ ହୋଇ ରହିଯାନ୍ତି। ଆପଣ ତ ଧାର୍ମିକ ମନା ହେବେ, ପୁଣି ଆରାଧନାଳୟକୁ ଯିବେ, ତଥାପି ପବିତ୍ର କଦାପି ହାସଲ କରିବେ ନାହିଁ। ତତ୍ପରେ ଆପଣ ବାକି ଜୀବନରେ ଆପଣ ତାଙ୍କର ସେବା କରନ୍ତି। ତେଣୁ ପଶୁର ଚିହ୍ନଟି କିମ୍ବା ଈଶ୍ୱରଙ୍କ ମୋହରଟି ସେପରି ଅଟେ, ପୁଣି ଆମ୍ଭେମାନେ ଅଧିକ ନିକଟବର୍ତ୍ତୀ ଏତେବେଳେ ଅଗ୍ରସର କରି ଆସୁଅଛୁ। ପୁଣି ଦେଖନ୍ତୁ, ବଚନଙ୍କୁ ଅବଶ୍ୟ ଅବଶ୍ୟ ପ୍ରତ୍ୟାଦେଶିତ ହେବାକୁ ଅଛି, ଏହାଙ୍କୁ ଶୁଣିବାକୁ, ଏହାଙ୍କୁ ବୁଝିବାକୁ, ପୁଣି ଏହାଙ୍କ ଉପରେ କାର୍ଯ୍ୟ କରିବାକୁ ଆବଶ୍ୟକ ରହିଛି। ଅଧିକାଂଶ ବ୍ୟକ୍ତି ଶୁଣିବେ କିନ୍ତୁ କଦାପି ବୁଝିବେ ନାହିଁ, ଏହାଙ୍କୁ ଆଦୌ ବୁଝିବେ ନାହିଁ। ପରମେଶ୍ୱର କହିବେ, ତୁମ୍ଭ ପାଇଁ ଯୋଗ୍ୟ ସମୟଟି ଏହା ଅଟେ। ମୁଁ ଜଣେ ଧାର୍ମିକ ମନା ବ୍ୟକ୍ତି ଆଦୌ ହେବି ନାହିଁ, ମୁଁ ସେପରି ଗୋଟାକର ପରି ହେବାକୁ ଚାହେଁ ନାହିଁ। ବୁଝନ୍ତୁ, ସେମାନେ ଏହାକୁ କଦାପି ଚିହ୍ନନ୍ତି ନାହିଁ। ଆମ୍ଭେମାନେ ଉପାସନା ଗୁଡାକୁ ଯିବୁ, ମହାନ ପବିତ୍ର ଆତ୍ମା ପ୍ରତ୍ୟକ୍ଷ ହୋଇ ଓହ୍ଲାଇ ଆସିବେ। ସେଦିନ ମୁଁ ସେହି ସ୍ଥାନରେ ବସିଥିଲି ଯେତେବେଳେ ଦର୍ଶନଟିଏ ଦେଖିବାକୁ ମିଳିଲା, ପୁଣି ତାହା ଯେ କଣ ସେ କଥାକୁ ବାସ୍ତବ ରୂପେ ପୂର୍ବାଭାସ କରି କହିଲେ। ମୁଁ କହିଲି, ଏଠାକୁ କେହି ଜଣେ ଯୁବକ ବ୍ୟକ୍ତି ଆସି ଉପସ୍ଥିତ ହେଲେ, ଏଠାକୁ ଆସିଲେ, ସେହି ପ୍ରତୀକ୍ଷାଳୟରେ ହଲଚଲ ହେବାକୁ ଲାଗିଲେ। ତୁମକୁ ହୃତକ୍ରିୟା ଜନିତ ସମସ୍ୟା ରହିଛି, ପୁଣି ତୁମେ ଖୋଜୁଅଛ, ହଁ ତାହା ତ ନିରାଟ ସତ୍ୟ କଥା। ସେହି ନାରୀଙ୍କୁ ସେଠାରେ ଆସୁଥିବା ବିଷୟକୁ ତୁମେ ଲକ୍ଷ୍ୟ କର କି, ଏଠାକୁ ଆସନ୍ତୁ। ଆପଣଙ୍କ ଛାତିରେ ଆପଣ ଏକ ଟ୍ୟୁମର ଦ୍ୱାରା ସଂକ୍ରମିତ ଅଟନ୍ତି, ପୁଣି ଏହା ବାମ ପାଖର ଛାତିରେ ରହିଅଛି। ତତ୍ପରେ ଆପଣ ଅତି ଖରାପ ଅବସ୍ଥାରେ ଅଛନ୍ତି, ଆଉ ଆପଣ ଜଣେ ପାପୀ ଅଟନ୍ତି, ପୁଣି କରନ୍ତି ନାହିଁ, ପୁଣି ବିଶ୍ୱାସ କରନ୍ତି ନାହିଁ, ଏହା ନିରାଟ ସତ୍ୟ କଥା ଅଟେ। ସେହି ପୁରୁଷଗଣ ସେଠାରେ ବସିଛନ୍ତି, ଦାଢ଼ିଟାକୁ ଚାହିଁ ଦେଖିଥିଲେ। ପ୍ରଚାରଗଣ ପୁଣି ଅନ୍ୟ ସମସ୍ତେ ଅଟନ୍ତି, କହିଥିଲେ, ଆରେ ବା କି ଚମତ୍କାର କଥା, ଆରାଧନାଳୟକୁ ଯାଆନ୍ତି, ପବିତ୍ର ଆତ୍ମାଙ୍କୁ ଅକ୍ଲେଶରେ ଚାଲି ଆସୁଥିବା ଦୃଶ୍ୟକୁ, ପୁଣି ଆରାଧନା ମଧ୍ୟ ଦେଇ ଅଗ୍ରସର କରି ଆସୁଥିବାର ବିଷୟକୁ ଦେଖନ୍ତି। ତତ୍ପର ହୃଦୟର ଗୁପ୍ତ ଭାବ ଗୁଡ଼ିକୁ, ସେପରି ଧରଣର ଅନ୍ୟାନ୍ୟ ବିଷୟ ଗୁଡାକୁ ପ୍ରକାଶିତ ହେବାର ଦେଖନ୍ତି, କହନ୍ତି, ଚମତ୍କାର ତ, ହଁ ସତରେ ଚମତ୍କାର, ଦେଖନ୍ତି ତ, ହେ ଭାଇ ବୁଝନ୍ତି ତ, ଏହା ଅଟେ, ଏହା ଅନ୍ୟ ପାର୍ଶ୍ୱର ବିଷୟ ବସ୍ତୁ ଅଟେ। ସେଠାରେ କୌଣସି ବିଶେଷ ଘଟଣା ଘଟିଥିଲା, ମହିଳାଗଣ ଅକ୍ଲେଶରେ ସମ ଆଶ୍ରମ ବିଶିଷ୍ଟ ହୋଇ ଅଗ୍ରସର କରନ୍ତି, ସମାନ ଧରଣର କାର୍ଯ୍ୟକୁ କରୁଅଛନ୍ତି। ପୁରୁଷଗଣ ପଛରେ ଠିକ ସେହିପରି ଭାବରେ ଅଗ୍ରସର କରିବେ, ଠିକ ଘୁଷୁରୀଟିଏ ଯେପରି ଆବର୍ଜନା ପୂର୍ଣ୍ଣ ସ୍ଥାନକୁ ଫେରିଥାଏ, ପୁଣି କୁକୁରଟିଏ ଆପଣ ବାନ୍ତି ଆଳକୁ ଯେପରି ଓଲଟି ଯାଏ, ଠିକ ସେହିପରି ଭାବରେ ସେମାନେ ଫେରନ୍ତି। ଆପଣମାନେ କଣ ଦେଖନ୍ତି ନାହିଁ କି, ପୁଣି ମୁଁ ତ ଯୁଗାନ୍ତ ସମୟର ସମ୍ବନ୍ଧରେ କହୁଅଛି। ଦେଖନ୍ତୁ ହେ ବନ୍ଧୁ, ତେବେ ତ ଆପଣଙ୍କୁ ଅବଶ୍ୟ ବୁଝିବାକୁ ଅଛି ଯେ ଆପଣ କେଉଁ ଅବସ୍ଥାର ମଧ୍ୟରେ ଅଛନ୍ତି। ସେଇ ହେତୁ ଏହି ଟେପ୍ର ଉଦ୍ଦେଶ୍ୟରେ ମୁଁ କହିଥିଲି ଯେ ଏହା କେବଳ ମଣ୍ଡଳୀ ନିମନ୍ତେ ଅଟେ, ବୁଝନ୍ତି ତ, କେବଳ ମଣ୍ଡଳୀ ପାଇଁ ହିଁ ଅଟେ। ଆପଣ ଯଦି ଜ୍ୟୋତିରୁ ଆହୁତ ହୋଇଛନ୍ତି, ଅନ୍ଧକାରରୁ ଆଲୋକକୁ ଆହୁତ ହୋଇ ଆସିଛନ୍ତି, ମୃତ୍ୟୁରୁ ଜୀବନକୁ ପ୍ରବେଶ କରିଛନ୍ତି, ଖ୍ରୀଷ୍ଟଙ୍କ ସମ୍ବନ୍ଧରେ ଏକ ବୁଦ୍ଧି ବିଚାରଯୁକ୍ତ ବିଚାରଧାରାରୁ ଏକ ସ୍ୱାଭାବିକ ଆଚରଣରୁ ନୂତନ ଜନ୍ମର ଅନୁଭୂତି ମଧ୍ୟକୁ ଆହୁତ ହୋଇ ଆସିଛନ୍ତି, ପୁଣି ନିଜ ଜୀବନକୁ ଲକ୍ଷ୍ୟ କରୁଛନ୍ତି, ଯାହାକି ଜଗତର ସମସ୍ତ ବିଷୟାସକ୍ତ ବିଷୟକୁ ଏକତରଫା କରି ରଖିଥାଏ, ପୁଣି କୌଣସି ବିଷୟକୁ ଭୃକ୍ଷେପ ନ କରି ଆପଣ ଖ୍ରୀଷ୍ଟଙ୍କ ପାଇଁ ଦୃଢ଼ତାର ସହିତ ଠିଆ ହୁଅନ୍ତି, ତେବେ ତ କୌଣସି ଏକ ବିଶେଷ ଘଟଣା ଅବଶ୍ୟ ଘଟିଥିଲା, ବୁଝନ୍ତି ତ, ଆପଣଙ୍କ ମଧ୍ୟରେ କୌଣସି ଏକ ବିଷ ବାସ କରି ରହିଛି, ଯାହାକି ଯାକୁବଙ୍କଠାରେ ଯେପରି ଅଭିଳାଷକୁ ଏହା ରଖିଥିଲା, ଠିକ ସେହି ଭାବରେ ତାହା ଆପଣଙ୍କ ମଧ୍ୟରେ କ୍ରିୟାର୍ଥ ହେଉଅଛି, ପୁଣି ଆପଣଙ୍କୁ ସଞ୍ଚାରିତ କରୁଅଛି। ଦେଖନ୍ତୁ, ଆପଣ ପ୍ରଭୁଙ୍କ ସହିତ ମଲ୍ଲଯୁଦ୍ଧ କରୁଛନ୍ତି, ତାପରଠାରୁ ଆପଣ ଭିନ୍ନ ଧରଣରେ ଗମନାଗମନ କରୁଛନ୍ତି, ଆପଣ ମଧ୍ୟରେ କିଛିଟା ଭିନ୍ନ ଧରଣ ଆଚରଣ ବାସ କରେ, ଆପଣ ତ ପୁରାପୁରି ଭାବେ ପରିବର୍ତ୍ତନ ହୋଇସାରିଛନ୍ତି, ବର୍ତ୍ତମାନ ଏହା ପାଇଅଛି, ଏଥିପରେ କି ଏହାକୁ କାର୍ଯ୍ୟକାରୀ କରାଯାଇପାରେ, ଏହାକୁ ଆପଣଙ୍କଠାରେ ପ୍ରକାଶ କରିବାକୁ ହିଁ ଅଛି। ମୁଁ କଦାପି ଭୃକ୍ଷେପ କରେ ନାହିଁ, ଏହି ସ୍ଥାନରେ ମୁଁ ଠିଆ ହୋଇପାରନ୍ତି, ପୁଣି ମୁଁ ହାସଲ କରି ରହିଥିବା ପର୍ଯ୍ୟନ୍ତ ପ୍ରଚାର କରିପାରନ୍ତି, ମୋର ମସ୍ତକରେ ଯାହା କିଛି କେଶ ରହିଛି ସେଗୁଡ଼ାକ ମଧ୍ୟ ଝଡ଼ି ପଡ଼ନ୍ତା, ପୁଣି ମୋର କାନ୍ଧଟି ନିସ୍ତେଜ ହୋଇପଡ଼ନ୍ତା, ମୁଁ 90 ବର୍ଷର ହୋଇପଡ଼ିଥାନ୍ତି, ଆଉ ଆପଣ ମାନେ ପ୍ରତିଦିନ ପ୍ରଚାର ଶୁଣିଥାନ୍ତେ, ପରମେଶ୍ୱର ଆପଣଙ୍କ ମଧ୍ୟରେ ତାହାକୁ ସଜୀବ କଲା ପର୍ଯ୍ୟନ୍ତ ଆପଣ ପ୍ରତିଦିନ ଶ୍ରବଣ କରିଥାନ୍ତେ, ତଥାପି ଆପଣ ସେହି ସମାଧାନ ଅବସ୍ଥାରେ ରହିଥାନ୍ତେ। ଏହାରି ଉପରେ ଦୁଇ ଦିନ ଧରି ମୁଁ ଅଧ୍ୟୟନ କରୁଅଛି, ପୁଣି ପ୍ରାର୍ଥନା କରୁଅଛି। ବୁଝନ୍ତି ତ, ମୁଁ କହିଥିଲି ହେ ପ୍ରଭୁ, ଏହାକୁ ମଣ୍ଡଳୀ ନିକଟରେ ମୋତେ କହିବାଟା ଉଚିତ ଅଟେ କି? କେହି ଜଣେ କହିଥିଲେ ଏହାକୁ କୁହ, ସମୟ ସନ୍ନିକଟ ଅଟେ, ଏହାକୁ ବୋଲ। ସେ ଯେ ମୋତେ ଅତିଶୀଘ୍ର ଆକର୍ଷଣ କରୁଥିବେ ଏପରି ମୁଁ ବିଚାର କରେ, ତେଣୁ ଆପଣମାନେ ଯେ ଏହାକୁ ବୁଝନ୍ତୁ ସେ କଥାଟି ମୁଁ ଚାହେଁ। ମୋହର ପ୍ରେରଣକର୍ତ୍ତା ପିତା ଆକର୍ଷଣ ନ କଲେ କେହି ମୋ ନିକଟକୁ ଆସିପାରେ ନାହିଁ, ଏପରି ଯୀଶୁ କହିଥିଲେ। ଆରେ ବା, ମୁଁ ଜାଣେ ଈଶ୍ୱର ଯେ ତୁମମାନଙ୍କ ପିତା, ଏହା ତୁମମାନେ କହିଥାଅ। ପୁଣି ଅବ୍ରାହମ ତୁମମାନଙ୍କ ପିତା ଅଟନ୍ତି ଏପରି ମଧ୍ୟ କହିଥାଅ, କିନ୍ତୁ ମୁଁ ତୁମମାନଙ୍କ ପରି କହେ, ତୁମମାନେ ଅଟ, ତୁମମାନଙ୍କର ପିତା ଶୈତାନ ଅଟେ। ଯୀଶୁ ତାହା କହିଥିଲେ। ଧାର୍ମିକ ବ୍ୟକ୍ତିଗଣ ଥିଲେ, ଯାଜକଗଣ ପୁଣି ପ୍ରତିଷ୍ଠିତ ବ୍ୟକ୍ତିଗଣ ଥିଲେ, ତଥାପି ତୁମମାନେ ଶୈତାନର ବଂଶ ଅଟ, ଶୈତାନ ତୁମମାନଙ୍କର ପିତା ଅଟେ, ଯୀଶୁ ଏପରି କହିଥିଲେ। ବୁଝନ୍ତି ତ, ଆତ୍ମାଙ୍କର ସକଳ ଫଳକୁ ଲକ୍ଷ୍ୟ କରନ୍ତୁ, ପୁଣି ବୁଝନ୍ତୁ, ଏହାକୁ ଆପଣଙ୍କ ଠାରେ ନିଶ୍ଚିତ ରୂପେ ସଜୀବ ହୋଇ ରହିବାକୁ ହିଁ ଅଛି। ନୋହ କହୁଅଛନ୍ତି, ମୁଁ ତାହାକୁ କଦାପି କଳ୍ପନା କରିପାରିଲି ନାହିଁ, କଣ ତାହାକୁ ତୁମମାନେ ଜାଣ, ଏହା ନିହାତି ପକ୍ଷେ ପୁଣି ଏକଦା ବର୍ଷା ଯେ ଅବଶ୍ୟ ହେବାକୁ ଯାଉଛି, ତେଣୁ ମୁଁ ବାହାରକୁ ଚାଲି ଯିବି ଆଉ ମୋ ପାଇଁ ଯାହା ଯଦି ପ୍ରସ୍ତୁତ କରିବି। ଏହା ଯଦି ପ୍ରକୃତରେ ବର୍ଷାର ସୂଚନା ଦେଇ ବର୍ଷା ହୁଏ, ଭଲ କଥା, ମୁଁ ଜାହାଜ ମଧ୍ୟ ପଶିଯିବି, ପୁଣି ଉଚିତ ସମୟରେ ଦୂରକୁ ପଳାୟନ କରିବି, ଆଉ କୌଣସି ପ୍ରକାର ବିଷୟ ମୋତେ ଆଦୌ ଭରଗ୍ରସ୍ତ କରିବ ନାହିଁ, ଯେହେତୁ ମୁଁ ଜାହାଜ ଭିତରକୁ ପ୍ରବେଶ କରିବାକୁ ଯାଉଅଛି, ପୁଣି ଦୂରକୁ ପଳେଇଯିବି। ଆପଣ ଧାରଣା କରିପାରିଥିଲେ କି? ନୁହେଁ, ଏହା ତାହା ଆଦୌ ନୁହେଁ। ଏହା ଯଦି ତାହା ହୋଇପାରିଥାନ୍ତା, ଓହୋ, ଏହାକୁ ମନୋନୀତ ହୋଇସାରିଥିବା ବ୍ୟକ୍ତି ଯଦି ଏତେବେଳେ ଶୁଣିପାରନ୍ତେ, ଏହା ଯଦି ତାହା ହୋଇପାରିଥାନ୍ତା, ତେବେ ସର୍ବପ୍ରଥମ ପରିହାସ ଜଣକ ଆସି ପହଞ୍ଚିଥାନ୍ତେ, ଯେପରିକି ବାଇବଲ କହିଥିଲା ଯେ ସେ ସମୟରେ ପରିହାସଗଣ ତାଙ୍କୁ ଯଦି ପରିହାସ କରି କହିଥାନ୍ତେ, ତେବେ ସେ ଆପଣା ହାତଳିକୁ ତଳେ ଥୋଇଦେଇ ସେ ସ୍ଥାନରୁ ଚାଲିଯାଇଥାନ୍ତେ, ଯେପରିକି ପୁରୁଷଗଣ ଆଜିକାଲି କରନ୍ତି, ଯେଉଁମାନେ ଯୀଶୁଙ୍କ ସହିତ ଯାତ୍ରା ଆରମ୍ଭ କରିଥାନ୍ତି। ତତ୍ପରେ ସେମାନେ ଯେତେବେଳେ ଏହାକୁ ଚାହିଁ ଦେଖନ୍ତି, ପୁଣି ସତ୍ୟ କଥାକୁ ଲକ୍ଷ୍ୟ କରନ୍ତି, ସେମାନେ ଏଥିରୁ ଦୂରେଇ ଚାଲିଯାନ୍ତି, ସେମାନେ ଏହାକୁ ଆଦୌ ସହିପାରନ୍ତି ନାହିଁ। ଏହି ଜଣାଶୁଣା ସୁଷମାଚାର ପ୍ରଚାରକଙ୍କ ପରି କିଏ କି କହିଥିଲେ ଏହା କରିବ, ଏହା ମୋର ସେବାର କାର୍ଯ୍ୟଟିକୁ କ୍ଷତିଗ୍ରସ୍ତ କରି ପକାଇବ, ଏପରି ଏକ ସେବା କାର୍ଯ୍ୟକୁ ମୁଁ ଆଦୌ ଭୃକ୍ଷେପ କରେ ନାହିଁ, ଯାହାକୁ ପବିତ୍ର ଆତ୍ମା ଛିନ୍ନଭିନ୍ନ କରି ପକାଇବେ, ଏହାକୁ ନିହାତି ପକ୍ଷେ ଛିନ୍ନଭିନ୍ନ ହେବାକୁ ହିଁ ଅଛି। କିନ୍ତୁ ଏତେବେଳେ ଲକ୍ଷ୍ୟ କରନ୍ତୁ, ଏହା ଗର୍ବ ଅଟେ, ଜଣେ ବ୍ୟକ୍ତିଙ୍କର ଏତେ ଦର୍ପ, ଜଣେ ମନୁଷ୍ୟର ଏତେ ଦର୍ପର ବିଷୟ ଅଟେ। ଆରେ ବା, ଏଥିରେ ବର୍ତ୍ତମାନ ଧ୍ୟାନ ଦିଅନ୍ତୁ, ନୁହ ତ ବାହାରେ କ୍ଷେତ୍ର ମଧ୍ୟରେ ଥିଲେ, ଆଉ ସେ ଶୁଣିଥିଲେ, ପୁଣି ସେ ବୁଝିଥିଲେ, ଆଉ ସେ କାର୍ଯ୍ୟ କରିଥିଲେ। କେତେଜଣ ପରିହାସକ ଯେ ଆସି ପହଞ୍ଚିଥିଲେ, ସେଥିପାଇଁ ଭୃକ୍ଷେପ କରିବାର କିଛି ନଥିଲା, ସେ ତଥାପି ନିର୍ମାଣ କରି ଚାଲିଥିଲେ। ନୁହ, ତୁମେ ଜଣେ ଧର୍ମାନ୍ଧ ବ୍ୟକ୍ତି ଅଟ, ମୋତେ କୌଣସି ପ୍ରକାର ଭାବଗ୍ରସ୍ତ କରେ ନାହିଁ, ନିର୍ମାଣ କରି ଚାଲିଥିଲେ, ସେ ଶ୍ରବଣ କରିଥିଲେ, ଏହା ପରମେଶ୍ୱରଙ୍କ ରବ ବୋଲି ସେ ବୁଝିଥିଲେ, ପୁଣି ଏହି ବୁଝିଥିବା ରବକୁ ଧର୍ମଶାସ୍ତ୍ର ଦ୍ୱାରା ବିଚାର କରି ଦେଖିଥିଲେ, ପୁଣି ତାହା ତଦ୍ରୁପ ହିଁ ଥିଲା, ସେ ତ କୌଣସି ପ୍ରକାର ବିଚଳିତ ନ ହୋଇ ଜାହାଜର ନିର୍ମାଣ କାର୍ଯ୍ୟରେ ଲାଗି ପଡ଼ିଥିଲେ, ନିଃସନ୍ଦେହ ରୂପେ ତହି ଉପରେ କାର୍ଯ୍ୟ ବ୍ୟସ୍ତ ଥିଲେ। ଆପଣ କଣ ଧାରଣା କରିପାରିଥିଲେ କି? ଆପଣ ଏହାକୁ କଦାପି ଧାରଣା କରିପାରିଥିଲେ କି? ଅର୍ଥାତ୍ ମିଶ୍ର ଦେଶକୁ ଆପଣ ଯାତ୍ରା କରିବା ପଥରେ ଏକଦା ମୂଷା ବାହାରି ଆସିଲେ, ପୁଣି ସିପରାଙ୍କୁ ତାଙ୍କର ପତ୍ନୀଙ୍କୁ କହିଥିଲେ, ସିପରା କଣ କଥା ତାହା ତୁମକୁ ଜଣା କି? ମୋହର ବ୍ୟାକରଣକୁ ମୁଁ କିଛିଟା ପରିମାଣରେ ମାର୍ଜିତ କରିଅଛି, ମୋହର ଗଣିତ ଶାସ୍ତ୍ରର କିଛିଟା ଜ୍ଞାନକୁ ମୁଁ ଟିକେ ସୁଧାରି ପକାଇଅଛି, ଜ୍ୟାମିତିର କିଛିଟା ଜ୍ଞାନକୁ, ପୁଣି ମୋହର ଅନ୍ୟାନ୍ୟ କୌଶଳର ବିଦ୍ୟାକୁ ମୁଁ କିଛିଟା ସୁଧାରି ପକାଇଛି, ଏପରିକି ମୋହର ଶିକ୍ଷାଗତ ଯୋଗ୍ୟତା ସୁଦ୍ଧା କିଛିଟା ମାର୍ଜିତ କରି ପକାଇଛି। ଯେହେତୁ ମୁଁ ଏଠାରେ ମେଷଗୁଡାକୁ ପୂର୍ବରୁ ଚରାଇ ଆସୁଅଛି, ମୁଁ ତାହାରି ଉପରେ କିଛିଟା ମାର୍ଜିତ ପନ୍ଥାକୁ ଗ୍ରହଣ କରିସାରିଛି। ମିଶ୍ରରେ ଥିବା ସମୟରେ ମୁଁ ସେଠାରେ କିଛିଟା ଭୁଲ କରି ପକାଇଥିଲି, ମୁଁ ବିଚାର କରେ ଯେ ମୁଁ ସେଟାକୁ ଫେରିଯିବି, ପୁଣି ଏହାକୁ ସୁଧାରି ଦେବି, ମୁଁ ବିଚାର କରେ ମୁଁ ସେଟାକୁ ଚାଲିଯିବି କି? ନୁହେଁ, ପ୍ରଥମ ଥର ପ୍ରଚେଷ୍ଟାଟି ତାଙ୍କର ବିରୋଧରେ ଉଠିଥିଲା, ପୁଣି ସେ ସେହି ସ୍ଥାନରେ ଅସଫଳ ହୋଇଥିଲେ। ସେ କଣ କରିଥିଲେ? ସେ ତ ଜ୍ୟାମିତି ଶାସ୍ତ୍ର ଉପରେ ଯାହା କିଛି ଜ୍ଞାନକୁ ଅଧିକାର କରିଥିଲେ, ପୁଣି ଆପଣଙ୍କର ବୁଦ୍ଧିମତ୍ତାର ବିଷୟ ସମ୍ବନ୍ଧରେ ସେ ଯାହା କିଛି ଜାଣିଥିଲେ ସେ ସବୁ ସେ ପାଶୋଇ ପକାଇଥିଲେ। ଏହା ତ ସେହି ଗୋଟିଏ ମାତ୍ର ବିଷୟ ଥିଲା ଯାହାକି ତାଙ୍କୁ ସମସ୍ୟାରେ ପକାଇଥିଲା। ତାହିଁ ତ ସେହି ଟେପରି ଧରଣ ବିଷୟ ଅଟେ ଯାହାକି ଆଜି ମଣ୍ଡଳୀକୁ ସମସ୍ୟାରେ ପକାଇଛି। ତାହା ଆତ୍ମାରେ ଜନ୍ମ ଗ୍ରହଣ କରିନଥିବା ଆଦୌ ନୂତନ ରୂପେ ଜନ୍ମ ଜନ୍ମି ନଥିବା ଶିକ୍ଷିତ ପ୍ରଚାରମାନଙ୍କର ଏକ ସମଷ୍ଟି। ଯୀଶୁଖ୍ରୀଷ୍ଟଙ୍କ ସମର୍ଥ ଆଉ ପୁନରୁତ୍ଥାନର ସମାଚାରକୁ ଶୁଣିବା ପରିବର୍ତ୍ତେ ପୁରୁଷଗଣ ପୁଣି ନାରୀଗଣ ବିଦ୍ୟା ବୁଦ୍ଧିରେ ପରିପୂର୍ଣ୍ଣ ଉଚ୍ଚକୋଟୀର ଭାଷଣ ଗୁଡାକ ଶୁଣିବାକୁ ପସନ୍ଦ କରନ୍ତି। ତାହିଁ ତ ସେହି ପ୍ରସଙ୍ଗଟି ଅଟେ ଯାହାକି ଆମମାନଙ୍କୁ ଆଜି ସମସ୍ୟାରେ ପକାଇ ଦେଇଛି। ପ୍ରଚାରକମାନଙ୍କ ନିମନ୍ତେ ଆମମାନେ ଆଉ କୌଣସି ପ୍ରକାରେ ଉଚ୍ଚ ବିଦ୍ୟାଳୟ ଗୁଡାକୁ ପୁଣି ଶିକ୍ଷାନୁଷ୍ଠାନ ଗୁଡିକୁ ଆବଶ୍ୟକ କରୁନା। ଆମମାନେ ତ ଈଶ୍ୱର ଆହୁତ ଲୋକମାନଙ୍କୁ ପବିତ୍ର ଆତ୍ମାରେ ଭରପୁର ଥିବା ଅଭିଷିକ୍ତ ଗଣଙ୍କୁ ଆବଶ୍ୟକ କରୁ। ମାତ୍ର କେତେକ ସଂଗଠନର ମନୁଷ୍ୟକୃତ ଧର୍ମ ସିଦ୍ଧାନ୍ତକୁ କଦାପି ଆବଶ୍ୟକ କରୁନା। ମୂଷା ମେଷ ଗୁଡାକୁ ପ୍ରତିପାଳନ କରୁଥିଲେ, ବସବାସ କରି ଛାଡ଼ିଥିଲେ, ପୁଣି ପାଶୋରି ପକାଇଥିଲେ। ସେ ବୁଝିଥିଲେ ଯେ ତାଙ୍କର ବିଦ୍ୟା ବୁଦ୍ଧି ସବୁ ଅକୃତକାର୍ଯ୍ୟ ହୋଇସାରିଛି। ସେ ବୁଝିଥିଲେ ଯେ ତାଙ୍କର ଶିକ୍ଷାଗତ ଯୋଗ୍ୟତାଟି ତାଙ୍କୁ ଅସଫଳ କରି ପକାଇଛି। ସେ ତ ମେଷ ଗୁଡାକୁ ଚଢ଼ାଉଥିଲେ, ତଥାପି ସେ ଶୁଣିଥିଲେ। ଓ ଆପଣ ପାଦୁକା ତଳକୁ କାଢି ପକାଅ। ହେ ମୂଷା, ଯେଉଁ ଭୂମିରେ ତୁମେ ଠିଆ ହୋଇଅଛ ତାହା ପବିତ୍ର ଭୂମି ଅଟେ। ସେ ଏହା ପ୍ରତି ନିଜର କର୍ଣ୍ଣକୁ ପାତି ଶୁଣିଥିଲେ। ଏହା କଣ ଥିଲା? ଏକ ରବ ଥିଲା, ଦୂତ କଥାବାର୍ତ୍ତା କରିଥିଲେ, ଯାହାକି ଆତ୍ମିକ ବାକ୍ୟ ଥିଲା। ସେ ତାଙ୍କ ପିତା ଅବ୍ରାହମଙ୍କୁ ପ୍ରତିଜ୍ଞା ଦାନ କରି କହିଥିଲେ, ସେମାନେ ସେହି ବିଦେଶୀୟ ଦେଶରେ 400 ବର୍ଷ ଧରି ବାସ କଲା ଉତ୍ତାରେ ଆମ୍ଭେ ପ୍ରଜାଗଣଙ୍କୁ ଦର୍ଶନ କରିବା, ପୁଣି ଆପଣଙ୍କ ବଳବନ୍ତ ଆଉ ସାମର୍ଥ୍ୟ ହସ୍ତ ଦ୍ୱାରା ସେମାନଙ୍କୁ କାଢି ଆଣିବା। ସେ ତାହାକୁ ବୁଝିଥିଲେ ଯେ ତାହିଁ ତ ଈଶ୍ୱରଙ୍କ ଧର୍ମଶାସ୍ତ୍ରର ଯୋଗ୍ୟ ବାକ୍ୟ ଅଟେ ଯାହାକି ପ୍ରକଟିତ ହୋଇଅଛି। କିଛି କ୍ଷଣର ନିମନ୍ତେ ମୋତେ ସ୍ଥଗିତ ରହିବାକୁ ଦିଅନ୍ତୁ, ଏହାକୁ ହୃଦୟ ପଟରେ ଭେଦିଯିବାକୁ ଦିଅନ୍ତୁ। ଆଜି ଯେ ମୁଁ କେଉଁ ବିଷୟରେ ସମ୍ବନ୍ଧରେ ଆଲୋଚନା କରୁଅଛି ତାହାକୁ ଆପଣମାନେ ଲକ୍ଷ୍ୟ କରିପାରନ୍ତି କି? ପରମେଶ୍ୱରଙ୍କ ବଚନ ଯଥାର୍ଥ ରୂପେ ଆପଣମାନଙ୍କ ସମ୍ମୁଖରେ ପ୍ରକଟିତ ହୋଇ ସାରିଅଛି, ପୁଣି ଆପଣମାନେ ଏହାକୁ ଆଦୌ ହୃଦ୍ବୋଧ କରନ୍ତି ନାହିଁ। ଏତେବେଳେ ସଦୋମ ଆଉ ହମୋରା ବିଷୟକୁ ସେହି ଘଟଣାକୁ ବିଚାର କରନ୍ତୁ, ଚିନ୍ତାର ମଧ୍ୟକୁ ଆଣନ୍ତୁ, ଯୁଗାନ୍ତର ଦିନମାନଙ୍କ ପାଇଁ ଯୀଶୁଖ୍ରୀଷ୍ଟଙ୍କ ପ୍ରତିଜ୍ଞାଟିକୁ ବିଚାର କରି ଚିନ୍ତା କରନ୍ତୁ। ମୂଷା ଏହାକୁ ଚିହ୍ନି ପାରିଥିଲେ, ଏହା ଶାସ୍ତ୍ରୀୟ ନିର୍ଦ୍ଦେଶ ଥିଲା, ଏହା ପ୍ରତିଜ୍ଞା କରାଯାଇଥିଲା, ସେ ଶୁଣିଥିଲେ, ସେ ଚିହ୍ନି ପାରିଥିଲେ। ତାଙ୍କ ମଧ୍ୟକୁ କିଛିଟା ବିଶେଷ ବିଷୟ ଆସିଥିଲା। ହେ ଭାଇ, ଏହି ମୁହୂର୍ତ୍ତରେ ଏହାକୁ ବୁଝିବା ପାଇଁ ବଢି ପାରିଥିଲେ, ସେ କାର୍ଯ୍ୟ କରିଥିଲେ, ସେ ସେଠାକୁ ଯାଇପାରିଥିଲେ, ପୁଣି ଫାରଙ୍କର ପ୍ରତ୍ୟେକ ଉଦ୍ୟମକୁ ଅଟକାଇ ପାରିଥିଲେ, ସେ ଚାହିଁବା ଅନୁସାରେ ବିପତ୍ତି ଗୁଡାକୁ ଘଟାଇ ପାରିଥିଲେ, ସେ ସୁଖ ସମୁଦ୍ରକୁ ଖୋଲି ଦେଇ ଶୁଷ୍କ ପଥ ପ୍ରସ୍ତୁତ କରିପାରିଥିଲେ। କାରଣ ସେ ଶୁଣିଥିଲେ, ସେ ବୁଝିକରି ଚିହ୍ନିଥିଲେ, ପୁଣି ଈଶ୍ୱରଙ୍କ ପରିବର୍ତ୍ତେ ସେ ଉପସ୍ଥିତ ଥାଇ କାର୍ଯ୍ୟ କରିପାରିଥିଲେ। ଆମ୍ଭେ ତୁମ୍ଭ ପ୍ରତି ପରମେଶ୍ୱର ହେବା ଆଉ ତୁମ୍ଭେ ଆମ୍ଭ ପ୍ରତି ଭାବବାଦୀ ହେବ, ସେ ଏପରି କହିଥିଲେ। ଆଉ ମୂଷା କହିଥିଲେ, ମୁଁ ଏହାକୁ ଆଦୌ କହିପାରେ ନାହିଁ। ସେ କହିଥିଲେ, ଆଚ୍ଛା ତେବେ ତୁମ୍ଭେ ଈଶ୍ୱର ସ୍ୱରୂପୀ ହେବ, ପୁଣି ହାରଣଙ୍କୁ ତୁମର ଭାବବାଦୀ ସ୍ୱରୂପ ହେବାକୁ ଦିଅ, ଯେ କୌଣସି ପ୍ରକାର ତୁମ୍ଭେ ଅବଶ୍ୟ ଯାଅ। ସେ କେବଳ ଏପରି କହିଲେ ନାହିଁ, ଆଚ୍ଛା ହୋଇପାରେ ମୁଁ ଅବଶ୍ୟ ସେଠାକୁ ଯାଇପାରେ, ପୁଣି ସକଳ ପ୍ରକାର ଅବସ୍ଥାକୁ ସୁଧାରି ଦେଇପାରେ। ଆପଣମାନେ ଧାରଣା କରିପାରିଥିଲେ କି? ଏଲିଓ କର୍ମେଲ ପାହାଡ଼ ଉପରେ କହିଥିଲେ, ତୁମମାନେ ଜାଣ ଏହି ରାଷ୍ଟ୍ରଟି ଅତିଶୟ ପାପିଷ୍ଠ ଅଟେ, ଏପରି ହୋଇପାରେ ମୋତେ ନିହାତି ପକ୍ଷେ ବାହାରି ଯିବାକୁ ଅଛି। ପୁଣି ଆହବଙ୍କୁ କହିବାକୁ ଅଛି ଯେ ତାଙ୍କୁ ସ୍ୱୟଂରୁ ଲଜ୍ଜିତ ହେବା ଉଚିତ ଥିଲା। ହୋଇପାରେ ସେଠାରେ ଥିବା ପାହାଡ଼ ଉପରକୁ ଯାଇ ମୋତେ ନିହାତି ପକ୍ଷେ ବସି ପଡ଼ିବାକୁ ଅଛି, ପୁଣି ସେଠାରେ ବସି ପଡ଼ିବାକୁ ଥିଲା, ପୁଣି କେତେକ ଦିନ ଧରି ମୋତେ ଉପବାସ କରିବାକୁ ଥିଲା, ପୁଣି ଉପବାସ ଯୋଗୁଁ ମୋତେ ମୃତ୍ୟୁମୁଖୀ ହୋଇଥିବାର ଅବସ୍ଥାକୁ ଦେଖି ଲୋକମାନେ ପୀଡିତ ପୁଣି ଚକିତ ହେଲା ପର୍ଯ୍ୟନ୍ତ ମୋତେ ସେପରି ଅବସ୍ଥାରେ ରହିବାକୁ ଥିଲା। ନୁହେଁ ନୁହେଁ, ତାହା ଏପରି ଆଦୌ ନଥିଲା, କିନ୍ତୁ ସେ ଶୁଣିଥିଲେ ଆଉ ସେ ବୁଝିଥିଲେ, ପୁଣି ସେ କାର୍ଯ୍ୟରେ ତାହାକୁ ସମ୍ପାଦନ କରିଥିଲେ। ତୁମ୍ଭକୁ ଭୋଜନ କରିବା ନିମନ୍ତେ ଆମ୍ଭେ କାକମାନଙ୍କୁ ଆଜ୍ଞା ଦେଇଅଛୁ, ସେଠାକୁ ଚାଲିଯାଅ, କରି ନିକଟକୁ ଚାଲିଯାଅ। ପରମେଶ୍ୱରଙ୍କ ଆଉ ବାଲାକର ମଧ୍ୟରେ ଯେତେବେଳେ ପରିଚୟ ତା ସମୟ ଉପସ୍ଥିତ ହେଲା, ସେ କହିଥିଲେ, ଯାଅ ଆପଣଙ୍କ ବଳିଦାନ ଗୁଡାକୁ ଆଣ, ତୁମେମାନେ ଇଚ୍ଛା କରିବା ପ୍ରମାଣେ ସେଗୁଡାକ ସହିତ ଯାହା କିଛି ଇଚ୍ଛା କର, ପୁଣି ତୁମମାନେ ଦେବତାକୁ ନିମନ୍ତେ ପ୍ରାର୍ଥନା କର। ପୁଣି ସ୍ୱୟଂରୁ ଆପଣମାନଙ୍କୁ ସେମାନେ ଯେତେବେଳେ କ୍ଷତବିକ୍ଷତ କଲେ ଆଉ ଗଦାଏ ମାଂସ ହାସଲ କଲେ ପୁଣି ତଳକୁ ଉପରକୁ କରି ଡିଆଁ ମାରିଲେ ଆଉ ଖୁବ୍ ଜୋରରେ ଚିତ୍କାର କଲେ ସେତେବେଳେ ଏଲିଓ କହିଲେ ଆହୁରି ଜୋରରେ ଚିତ୍କାର କର ହୋଇପାରେ ସେ ଦୂରକୁ ଯାତ୍ରା କରିଥିବେ କୌଣସି ଅନ୍ୟ ସ୍ଥାନରେ ବୁଲାବୁଲି କରୁଥିବେ ହୋଇପାରେ ସେ ଶୟନ କରିଥିବେ ଆହେ ଭାଇ ଆଚ୍ଛା କଣ ତାହା ଆପଣଙ୍କୁ ଜଣା କି ସେ କହିଥିଲେ ମୁଁ ଜିହୋବାଙ୍କ ଠାରେ ବିଶ୍ୱାସ ରଖିଥିବା ଜଣେ ବିଶ୍ୱାସୀ ଅଟେ ତେଣୁ ଯେପରି ଭାବେ ହେଉ ପଛେ ମୁଁ ଏହାକୁ କରିପାରେ ଓହୋ ନୁହେଁ ଆପଣ ତାହାକୁ କଦାପି ନକଲ କରନ୍ତୁ ନାହିଁ ନୁହେଁ ପରମେଶ୍ୱର ଆପଣଙ୍କୁ ଯୋଗ୍ୟ ରୂପେ ବିବେଚନା କରି ଆହ୍ୱାନ ନ କରିବା ପର୍ଯ୍ୟନ୍ତ ଆପଣ ଏଲିଏ ହେବାକୁ ଆଦୌ ଯତ୍ନ କରନ୍ତୁ ନାହିଁ ଆଜ୍ଞା ନୁହେଁ ମୁଁ ଜିହୋବାଙ୍କ ଜଣେ ସେବକ ଅଟେ ସେଠାରେ 700 ଜଣ ମଧ୍ୟ ସେପରି ଧରଣର ବିଶ୍ୱାସୀ ଅଛନ୍ତି ତଥାପି କେହି ଜଣେ ହେଲେ ସେପରି କରିବାକୁ ଯୋଗ୍ୟ ହେଲେ ନାହିଁ ତତ୍ପରେ ସେ ବୃଷଗୁଡାକୁ ଯେତେବେଳେ ହତ କଲେ ପୁଣି ତା ଉପରେ ଜଳ ଢାଳିଲେ ଆଉ ସେ କହିଲେ ହେ ପ୍ରଭୁ ମୁଁ ଆପଣଙ୍କ ଆଦେଶ ଅନୁଯାୟୀ ଏହାକୁ କରିଅଛି ଏହାକୁ ଧ୍ୟାନ ଦିଅନ୍ତୁ ଅନ୍ୟ ଯେ କେହି ବ୍ୟକ୍ତି ଏହାକୁ ସେପରି ଚେଷ୍ଟା କରିପାରିଥାନ୍ତେ ପୁଣି ସମ୍ପୂର୍ଣ୍ଣ ରୂପେ ଅକୃତକାର୍ଯ୍ୟ ହୋଇଥାନ୍ତେ ଆପଣଙ୍କ ଠାରେ ଅବଶ୍ୟ ପ୍ରକାଶିତ ହେବାକୁ ହିଁ ଅଛି ପବିତ୍ରାତ୍ମାଙ୍କୁ ଏହା ପରିଚିତ କରାଇବାକୁ ହିଁ ଅଛି ପୁଣି ଆପଣଙ୍କଠାରେ ଏହାକୁ ପ୍ରକଟିତ ହେବାକୁ ହିଁ ଅଛି ଆଜିକାଲିର ସମସ୍ୟାଟି ଯାହା ତାହା ଏହା ହିଁ ଅଟେ ଆପଣ କଦାପି ଉଠି ଯାଇପାରନ୍ତି ନାହିଁ ବେଦି ପାଖକୁ ଯାଇପାରନ୍ତି ନାହିଁ ପୁଣି କହିପାରନ୍ତି ନାହିଁ ଆଚ୍ଛା ହାଲେଲୁୟା ହାଲେଲୁୟା ପ୍ରଭୁ ମୁଁ ପବିତ୍ରାତ୍ମାଙ୍କୁ ଆବଶ୍ୟକ କରେ ହାଲେଲୁୟା ହାଲେଲୁୟା ନୁହେଁ କିନ୍ତୁ ଭାଇ ଆଉ ଭଉଣୀ ସେହି ବଚନକୁ ପବିତ୍ର ଆତ୍ମା ଆପଣଙ୍କଠାରେ ଯେତେବେଳେ ପ୍ରକାଶ କରିଅଛନ୍ତି ତେଣୁ ଆପଣ ନିଜର ସ୍ଥାନକୁ ଛାଡ଼ିବା ପୂର୍ବେ ଏହାକୁ ଅବଶ୍ୟ ପାଇଯିବେ ଆପଣଙ୍କ ମଧ୍ୟରେ ବାସ କରି ରହିଥିବା କୌଣସି ବିଶେଷ ଧରଣ ବିଷୟଟି ପ୍ରଜ୍ୱଳିତ ହେଉଥିବ ପ୍ରଚାରକ ଜଣଙ୍କୁ ଆପଣଙ୍କୁ ନିହାତି ପକ୍ଷେ କହିବାକୁ ପଡିବ ନାହିଁ ଯେ ଆପଣ ଏହାକୁ କିମ୍ବା ତାହାକୁ କରନ୍ତୁ ପୁରାତନ ଆଚରଣ ସଭା ଗୁଡିକୁ ଶେଷ ହୋଇଯିବ ପୁଣି ନୂତନ ପଲ୍ଲବ ବାହାରି ଆସିବ ଏହା ଆପଣଙ୍କଠାରେ ପ୍ରକାଶିତ ହୋଇଅଛି ପ୍ରଚାରକ ମହାଶୟ ବାଇବଲରୁ ସତ୍ୟ କଥାଟି ପ୍ରଚାର କରି ଯେତେବେଳେ କହନ୍ତି ଆପଣ କଦାପି କ୍ରୋଧିତ ହେବେ ନାହିଁ ଆପଣ ଏହାକୁ ସ୍ନେହ କରିବେ ଏହା ପାଇଁ ଆଗକୁ ବଢିବେ ଏହା ତ ଆପଣଙ୍କ ପ୍ରାଣ ନିମନ୍ତେ ଭୋଜନ ଅଟେ ଏପରିକି ଯୀଶୁ ସ୍ୱୟଂରୁ କହିଥିଲେ ସେ କହିଥିଲେ ମୁଁ ଯାହା କିଛି କରିବାକୁ ଚାହେଁ ତାହାକୁ ମୁଁ କରେ ନାହିଁ ମୋର ନିଜସ୍ୱ ଇଚ୍ଛାରେ କରେ ନାହିଁ ପିତାଙ୍କୁ ଯାହା କରୁଥିବା ପୁତ୍ର ଦେଖନ୍ତି ତଦ୍ଭିନ୍ନ ପୁତ୍ର ଅନ୍ୟ କୌଣସି କର୍ମକୁ କରିପାରନ୍ତି ନାହିଁ ସେହି ସବୁ ବଚନ ସେ ସ୍ୱୟଂରୁ ଇମାନୁଏଲ ଥିଲେ ସେ ପୃଥିବୀ ପୃଷ୍ଠରେ ଈଶ୍ୱର ଥିଲେ ଯୀଶୁ ତାହା ହିଁ ଥିଲେ ସେ ତ ସେହି ମାଂସମୟ ଶରୀରରେ ଥିଲେ ଯାହାଙ୍କ ମଧ୍ୟରେ ଈଶ୍ୱର ବାସ କରି ରହିଥିଲେ ସେ ତ ସେହି ତମ୍ବୁ ଥିଲେ ଯାହାଙ୍କ ଭିତରେ ପରମେଶ୍ୱର ବାସ କରି ରହିଥିଲେ ଆମେନ୍ କିନ୍ତୁ ଏହି ସବୁର ଅନ୍ତରାଳରେ ଥାଇ କୁମାରୀ ଜାତ ଈଶ୍ୱରଙ୍କ ପୁତ୍ର ଇମାନୁଏଲ ଆତ୍ମାଙ୍କର ପରିପୂର୍ଣ୍ଣତାର ସହିତ ଥିଲେ ସେ ପ୍ରଚୁର ପରିମାଣରେ ଆତ୍ମାଙ୍କୁ ଲାଭ କରିଥିଲେ ଆଉ ତଥାପି ଆପଣଙ୍କ ନିଜସ୍ୱ ମାଂସମୟ ଅବସ୍ଥାରେ ସେ କହିଥିଲେ ପ୍ରଥମେ ପିତା ମୋତେ ନ ଦେଖାଇଲେ ମୁଁ କିଛି କରେ ନାହିଁ ତାହା ତାଙ୍କୁ ଏହା କରିବା ପାଇଁ ପ୍ରକାଶନ ଦେଉଥିଲେ ଶୈତାନ କହିଥିଲା ଏହି ପଥର ଗୁଡାକୁ ରୁଟିରେ ବଦଳାଇ ଦିଅ ପୁଣି ଏକ ଆଶ୍ଚର୍ଯ୍ୟ କର୍ମ ସାଧନ କର ତୁମ୍ଭେ ଯେ ଏହା କରିଥାଅ ମୋତେ ତାହା ଦେଖିବାକୁ ଦିଅ ସେ କହିଥିଲେ ଏପରି ଲେଖା ଅଛି ମନୁଷ୍ୟ କେବଳ ରୁଟିରେ ଜୀବିତ ରହିବ ନାହିଁ ଆରେ ବା ଚମତ୍କାର ତଥାପି ଏକ ସମୂହ ଜନତା ଯେତେବେଳେ ଭୋକିଲା ଥିଲେ ସେ ପାଞ୍ଚଟି ରୁଟି ପୁଣି ଦୁଇଟି ମାଛକୁ ଛୋଟ ମାଛକୁ ନେଲେ ପୁଣି 5000ଙ୍କୁ ଖୁଆଇଲେ ଓ ହାଲେଲୁୟା ମୁଁ ଯେ କଣ ଅର୍ଥ କରେ ସେ କଥାକୁ ଆପଣ ବୁଝନ୍ତି କି ନକଲ କରିବାକୁ ଆଦୌ ଚେଷ୍ଟା କରନ୍ତୁ ନାହିଁ ତାହିଁ ତ ସେହି ସମସ୍ୟାଟି ଅଟେ ଯାହାକି ଆଜିକାଲି ପେଣ୍ଟିକଷ୍ଟ ସହିତ ରହିଅଛି ମଣ୍ଡଳୀ ସହିତ ଆଜି କଣ ସମସ୍ୟା ରହିଛି ସେଠାରେ ଏପରି ଅନେକ ଅଛନ୍ତି ଯେଉଁମାନେ ପବିତ୍ରତାଙ୍କୁ ପାଇଥିଲେ ବୋଲି ନକଲ କରିବାକୁ ଚେଷ୍ଟା କରୁଛନ୍ତି ସେମାନେ ମଧ୍ୟ ଏପରି ଅନେକ ଅଛନ୍ତି ଯେଉଁମାନେ ଅଲୌକିକ ସୁସ୍ଥକାରିତାର ଶକ୍ତିକୁ ନକଲ କରିବାକୁ ପ୍ରୟାସ କରୁଅଛନ୍ତି ଏପରି ଅନେକ ସେମାନଙ୍କ ମଧ୍ୟରେ ଅଛନ୍ତି ଯେଉଁମାନେ ପ୍ରଭୁଙ୍କର ବିଭିନ୍ନ ବରଦାନକୁ ନକଲ କରିବାକୁ ଚେଷ୍ଟା କରୁଛନ୍ତି ଆପଣ ତାହାକୁ ଆଦୌ ସେପରି କରିପାରନ୍ତି ନାହିଁ ସେହିସବୁ ବରଦାନ ନିର୍ବାଚନ ଦ୍ୱାରା ମିଳେ ପରମେଶ୍ୱରଙ୍କ ଆହ୍ୱାନରୁ ମିଳେ ତାହାର ସହିତରେ ବିଭୂଷିତ ଥାଇ ଆପଣ ମାତୃଗର୍ଭରୁ ଭୂମିଷ୍ଠ ହୋଇଥିଲେ ବିନା ମନ ପରିବର୍ତ୍ତନ କରି ସକଳ ବରଦାନ ପୁଣି ଆହ୍ୱାନ ଲାଭ ହୁଏ ଆରେ ବା ଚମତ୍କାର ତାହା ସତ୍ୟ କଥା ଅଟେ ଆପଣ ଯାହା ନୁହନ୍ତି ସେଥିପାଇଁ ଆପଣ ନିଜକୁ କଦାପି ପ୍ରସ୍ତୁତ କରି ପାରନ୍ତି ନାହିଁ, କିନ୍ତୁ ଈଶ୍ୱର ଆପଣଙ୍କୁ ଯଦି ଡାକନ୍ତି ତେବେ ଜଗତରେ ସବୁଠାରୁ ଧନ୍ୟବାଦକାରୀ ବ୍ୟକ୍ତିଟିଏ ହୁଅନ୍ତୁ। ଯେହେତୁ ସେ ଆପଣଙ୍କୁ ଡାକିଥିଲେ ତତ୍ପରେ ଏହା ଆପଣଙ୍କ ପ୍ରତି ଏକ ବାସ୍ତବ ବିଷୟ ରୂପେ ପରିଚିତ ହୋଇଥିଲା। ଯଦି ମୁଁ ସମୟ ପାଇଥାନ୍ତି ତେବେ ମୁଁ ଯେପରି କହିପାରିଥାନ୍ତି ସେଦିନ କେତେକ ଗୁଣ୍ଡିଚିମୂଷା ପରେ କହିଥାନ୍ତି, ମୋତେ ଚାରିଆଡ଼କୁ ଦୌଡ଼ାଦୌଡ଼ି କରିବା ପ୍ରାୟ ଅବସ୍ଥାକୁ ଆଣିଥିଲେ। ମୁଁ ଏହାକୁ ପୂର୍ବେ କଦାପି ଦେଖିନଥିଲି, ପୁଣି ମୁଁ ଏହାକୁ କରିପାରିନଥିଲି। ହେଟି ସେ ସେଠାରେ ପଛରେ ବସିଥିଲେ, ମୋ ଆଡ଼କୁ ଅନାଉଥିଲେ। ତାହା କଦାପି କିପରି ଭାବରେ ଘଟିପାରିଥିଲା ଏହାକୁ କଦାପି ଘଟିପାରିନଥାନ୍ତା, କିନ୍ତୁ ଏହା ପ୍ରକାଶିତ ହୋଇଥିଲା, ସଜୀବ ହୋଇଥିଲା, ବଚନ କଥିତ ହୋଇଥିଲା, ତେଣୁ ଏହା ସେପରି ଘଟିଥିଲା। ହାଲେଲୁୟା। ପାଉଲ ତାଙ୍କୁ ଏପରି କହୁଥିବା ବିଷୟକୁ ଆପଣ ଧାରଣା କରିପାରିଥିଲେ କି? ମୁଁ 14 ଦିନ ଦିବାରାତ୍ର ସମୁଦ୍ର ମଧ୍ୟରେ କଟାଇଥିଲି, ଆଉ ଚନ୍ଦ୍ର କି ତାରା ଦେଖିବାକୁ ମିଳିନଥିଲେ, କିମ୍ବା ସୂର୍ଯ୍ୟ ବା ଅନ୍ୟ କୌଣସି ବସ୍ତୁ ଦେଖିବାକୁ ମିଳିନଥିଲେ। ଏପରି ଅନୁମାନ ଲଗାନ୍ତୁ, ମୁଁ କେବଳ ଯିବି, ପୁଣି ସେମାନଙ୍କୁ କହିବି। ଆପଣମାନେ ଅତିଶୟ ଧୈର୍ଯ୍ୟ ଧରନ୍ତୁ, ଯେହେତୁ କୌଣସି ନା କୌଣସି ପ୍ରକାରେ ଈଶ୍ୱର ଆମମାନଙ୍କର ଯତ୍ନ ନେବେ। ଆରେ ବା, ପରମେଶ୍ୱର ସେପରି ଭାବରେ ଆଦୌ କାର୍ଯ୍ୟ କରନ୍ତି ନାହିଁ, ପରମେଶ୍ୱର ତାହାକୁ ସେପରି ଆଦୌ କରନ୍ତି ନାହିଁ। ହେ ଭାଇ, ଆପଣଙ୍କର ବିଶ୍ୱାସଟି ଉଚିତ ପ୍ରକାରର ଅଟେ, ଆପଣଙ୍କର ବିଶ୍ୱାସଟି ରୁଚିକର ଅଟେ, ତଥାପି ବିଷୟଟି ଆପଣଙ୍କଠାରେ ପ୍ରକାଶିତ ହେବା ପର୍ଯ୍ୟନ୍ତ ଅନାଇ ରହନ୍ତୁ। ଓହୋ, ଏଠାରେ ସେହି ଲାଲ ବତୀଟି ସେଠାରେ ଝୁଲୁ ଅଛି, ଆଉ ଯଦି ମୁଁ ତାହାକୁ ଦେଖେ ମୁଁ କହିଥାଏ, ଆଚ୍ଛା ତେବେ ମୁଁ ଏକ୍ସିଲେଟର ଉପରେ ମୋର ପାଦଟିକୁ ରଖିଅଛି, ମୋର ଖଣ୍ଡେ ମୋଟରଯାନ ଅଛି, ପୁଣି ଘଣ୍ଟାରେ 120 ମାଇଲ ବେଗରେ ଗାଡ଼ି ଚଲାଇ ମୁଁ ସେଠାରେ ଦିଶୁଥିବା ବତୀଟିକୁ ଅକ୍ଲେଶରେ ପାର କରି ଯାଇପାରେ, ତାହା ସତ୍ୟ କଥା ଅଟେ। ମୋର ପାଦ ତଳେ ସେହି ଶକ୍ତିଟିକୁ ମୁଁ ଅନୁଭବ କରିପାରେ, ତଥାପି ଚିହ୍ନଟିକୁ ଅତିକ୍ରମ କଲା ପର୍ଯ୍ୟନ୍ତ ଆପଣଙ୍କୁ ଅପେକ୍ଷା କରିବାଟା ଭଲ ହେବ। ହାଲେଲୁୟା। ମୁଁ ଯେ କଣ ଅର୍ଥ କରି କହୁଛି ତାହାକୁ ଆପଣମାନେ ବୁଝନ୍ତି କି? ମୁଁ ଯେତେବେଳେ ଅଗ୍ରସର କରେ ଚିହ୍ନଟି ପାଖେଇ ଆସେ, ଭଲ କଥା। ବିଷୟଟି ଆପଣଙ୍କ ନିକଟରେ ଯେତେବେଳେ ପ୍ରଭାବିତ ହୋଇସାରିଅଛି, ପୁଣି ପୂର୍ବେ ସେ ଯେପରି କରିଥିଲେ ଠିକ ସେହିପରି ଭାବରେ ଈଶ୍ୱର ତାହାକୁ ପରିଚିତ କରାନ୍ତି, ସଠିକ ରୂପେ ତାହାକୁ ବିଜିତ କରାନ୍ତି। କିନ୍ତୁ ସେ ଏହାକୁ କରିବା ପୂର୍ବେ ଆମମାନେ ଦଳେ ଜିହୁଦା ମତବାଦୀଙ୍କୁ ନକଲକାରୀମାନଙ୍କୁ ହାସଲ କରିଅଛୁ, ଠିକ ସେହି ପରିଧାନ ହୋଇ ଚଳପ୍ରଚଳ କରୁଛନ୍ତି, କହନ୍ତି ଭଲ କଥା। ସେମାନେ ଯେପରି ଅଟନ୍ତି ମୁଁ ମଧ୍ୟ ଠିକ ସେହିପରି ସମାନ ଧରଣ ଅଟେ, ମୁଁ ମଧ୍ୟ ଜଣେ ଖ୍ରୀଷ୍ଟିଆନ ଅଟେ। ଆରେ ହେ, ଆପଣମାନେ ମନେ ପକାଇ ପାରନ୍ତି କି ସେବାଙ୍କର? ହଁ, ସେବାଙ୍କର ପୁତ୍ରଗଣ ସେମାନେ ବାହାରି ଗଲେ, ଆଉ କହିଥିଲେ ପାଉଲ ଯାହାଙ୍କୁ ପ୍ରଚାର କରନ୍ତି ସେ ଯୀଶୁଙ୍କ ନାମରେ ଆମ୍ଭେମାନେ ତୋତେ ଆଦେଶ କରୁଅଛୁ, ତୋତେ ଆଦେଶ ଦେଉଅଛୁ, ବାହାରି ଆସ। ସେ କହିଥିଲା ମୁଁ ପାଉଲଙ୍କୁ ଚିହ୍ନେ, ପୁଣି ଯୀଶୁଙ୍କୁ ମଧ୍ୟ ଜାଣେ, କିନ୍ତୁ ତୁମେମାନେ କିଏ? ଯୋଗ୍ୟ ଘଡ଼ିଟି ଉପସ୍ଥିତ ହେଉଅଛି, ଯେତେବେଳେ ଉଚିତ ପୁଣି ଅନୁଚିତ, ସତ୍ୟ ଆଉ ମିଥ୍ୟା ପ୍ରକଟିତ ହୋଇଯିବ। ଏହା ଖ୍ରୀଷ୍ଟିଆନ ମାନଙ୍କ ମଧ୍ୟରେ ଆଜି ଦେଖିବାକୁ ମିଳେ, ଏହା ମଣ୍ଡଳୀ ଗୁଡାକର ମଧ୍ୟରେ ଆଜି ଦେଖାଯାଏ, ଏହା ଲୋକମାନଙ୍କ ମଧ୍ୟରେ ଆଜି ଦେଖିବାକୁ ମିଳେ। ମୁଁ ଆପଣମାନଙ୍କୁ ଦୀର୍ଘ ସମୟ ଧରି ଅଟକାଇ ରଖିଅଛି, ଏହା ଆପଣମାନଙ୍କଠାରେ ପହଞ୍ଚୁ ତାହା ହିଁ ମୁଁ ଚାହେଁ। ପାଉଲ କଦାପି କହିନଥିଲେ ମୁଁ ଏପରି ବିଶ୍ୱାସ କରେ ଯେ ମୁଁ ସେଠାକୁ ଯିବି ଆଉ କହିବି, ଭଲ କଥା, ଅଧିକା ତାହା ସହ ଧରି ରୁହନ୍ତୁ, ସେପରି ନୁହେଁ। ସେ କଣ କରିଥିଲେ? ସେ ଜଣେ ସ୍ୱର୍ଗଦୂତଙ୍କ ରବକୁ ଶୁଣିଥିଲେ, ସେ ବୁଝିଥିଲେ ଯେ ସେହି ଦୂତ ଜଣଙ୍କ ସେହି ସମାନ ସ୍ୱର୍ଗଦୂତ ଥିଲେ ଯିଏକି ତାଙ୍କ ସହିତ କଥାବାର୍ତ୍ତା କରିଥିଲେ, ସେ ଚିହ୍ନିଥିଲେ, ତତ୍ପରେ ସେ କାର୍ଯ୍ୟ କରିଥିଲେ। ସେ ସେଠାକୁ ଚାଲିଗଲେ ଆଉ କହିଲେ ଆପଣମାନେ ସାହସ ଧରନ୍ତୁ, ଯେଣୁ ମୁଁ ଯେଉଁ ଈଶ୍ୱରଙ୍କ ସେବା କରେ ତାହାଙ୍କର ଜଣେ ଦୂତ ଏହି ରାତ୍ରିରେ ମୋ ପାଖରେ ଠିଆ ହୋଇ କହିଲେ ଯେ ଜାହାଜର ଲୋକମାନଙ୍କର କିଛି କ୍ଷତି ହେବ ନାହିଁ, ଅତ ଆପଣମାନେ ସାହସ ଧରନ୍ତୁ, ଏତେବେଳେ ଯାଇ ଆପଣମାନଙ୍କର ରାତ୍ରଭୋଜନ କରନ୍ତୁ, ସବୁକିଛି ବିଷୟ ଉତ୍ତମ ଅଟେ। ଆମେନ୍। ଏହା ଆପଣଙ୍କଠାରେ ଯେତେବେଳେ ପ୍ରକାଶିତ ହେଲା, ଈଶ୍ୱର ଯେତେବେଳେ ଏହାକୁ ଉଚିତ ରୂପେ ପ୍ରସ୍ତୁତ କରନ୍ତି ସେତେବେଳେ ଯାଇ ସମ୍ଭବ। ଏଠାରେ କୌଣସି ଏକ କାଗଜ ଉପରେ ମୁଁ ଏକ ମନ୍ତବ୍ୟକୁ ଲେଖିଥିଲି, ମୁଁ ତାହାକୁ ଲେଖି ରଖିଥିଲି, ଏହା ଠିକ ଏହି ସ୍ଥାନରେ ରହିଛି। ଓହୋ, ସମସ୍ତ ଘଟଣାର ଶେଷ ଭାଗରେ ଆମେ ଉପସ୍ଥିତ ଅଟୁ। ଏହାରି ପରି ମୋତେ ଏହି ବିଷୟଟିକୁ ମଧ୍ୟ ଏତେବେଳେ ପରିଚୟକୁ ଆଣିବାକୁ ଦିଅନ୍ତୁ, ଶେଷ କରୁଥିବା ସମୟରେ ତାହା କରିବାକୁ ଦିଅନ୍ତୁ। ପରମେଶ୍ୱର ଯେ ଆପଣଙ୍କ ନିକଟରେ କିଛି ବିଶେଷ ଧରଣର ବିଷୟକୁ ପ୍ରକଟ କରିଛନ୍ତି, ଏହା ମୁଁ ଭରସା କରେ। ଦେଖନ୍ତୁ ସବୁ କିଛି ବିଷୟ ଆପଣଙ୍କର ସେସ ଅବସ୍ଥାରେ ଆସି ପହଞ୍ଚି ସାରିଛି। ସେଦିନ ରାତି ବେଳା କେହି ଜଣେ ମୋତେ ପଚାରିଥିଲେ ସେଇ ଜଣଙ୍କ ଭାଇ ସୁଥମ୍ୟାନ ଥିଲେ ବୋଲି ମୁଁ ବିଶ୍ୱାସ କରେ। ଶେଷ ସମୟଟି ଯେ କେତେ ନିକଟବର୍ତ୍ତୀ ଅଟେ ସେ ବିଷୟକୁ ଆମେମାନେ ପଚରାଉଚରା କରୁଥିଲୁ। ଆଉ ଭାଇ ଦିମସ ସାକାରିଆନ ଯେପରି ପ୍ରଗଟ ହୋଇଥିବାର ଦର୍ଶନଟିକୁ ଦେଖିଥିଲେ, ପୁଣି ପାଞ୍ଚ ଦିନ ଉତ୍ତାରେ ତାହା ସଫଳ ହେଲା, ଠିକ ସିଦ୍ଧତାର ସହିତ ଘଟିଲା। ଏହା ତ ତାଙ୍କୁ ଅସ୍ଥିର କରି ପକାଇଥିଲା, ଏହା ତ ତାଙ୍କୁ ଅସ୍ଥିର କରି ପକାଇଲା ଭଳି ଥିଲା। ସେ ମୋତେ ଡକାଇଥିଲେ, ସେ ପଚାରିଥିଲେ ଜୋସେଫ କିପରି ଅଛି, ମୁଁ କହିଥିଲି ଖୁବ୍ ଭଲ ଅଛି। ପଚାରିଥିଲେ ସେ ଦର୍ଶନକୁ ଦେଖେ କି, ମୁଁ କହିଥିଲି ହଁ। ସେ ଡେଭିଡ୍ ବିଷୟରେ ମୋତେ କହିଥିଲା, ଭାଇ ଉଡ୍କର ସେ ପୁଅ ଅଟେ, ପୁଣି ତିନି କିମ୍ବା ଚାରି ଦିନ ପୂର୍ବେ ତାହା ଘଟିଥିଲା। ସେ କୌଣସି ସ୍ଥାନରେ ମୋ ମୋଟର ସାଇକେଲରୁ ଖସି ପଡ଼ିଥିଲା, ପୁଣି ଏହା ଠିକ ଅଭିଜ୍ଞ ରୂପେ ଘଟିଥିଲା। ସେ କହିଥିଲେ ଆପଣ ଜାଣନ୍ତୁ ସେହି ଘଟଣା ଗୁଡାକ ପରିବାର ସହିତ ଅଗ୍ରସର କରେ। ମୁଁ କହିଥିଲି ଧାର୍ମିକ କିମ୍ବା ଅଧାର୍ମିକ କୌଣସି ଜଣଙ୍କ ପ୍ରତି ଘଟେ, ଏହା ଏହା ପରିବାର ଗୁଡାକର ସହିତ ଅଗ୍ରସର ହୁଏ।
ପୁଣି କିଛି ସମୟ ଧରି ଆମମାନେ କଥାବାର୍ତ୍ତା କରୁଥିଲୁ, ଆଉ ସେମାନେ ଫ୍ରେଡ୍ ମୋତେ କହିଲେ, ଭାଇ ବ୍ରହ୍ମ ଏହା କେଉଁ ସ୍ଥାନରୁ ଆଗତ ହୋଇ ଆସିଅଛି। ମୁଁ କହିଲି ଫ୍ରେଡ୍ ମହାଶୟ ଦେଖନ୍ତୁ, ଏହାକୁ ପ୍ରକୃତିରୁ ଆସନ୍ତୁ ଆମମାନେ ଧ୍ୟାନ କରୁ, ପରମେଶ୍ୱର ଆପଣଙ୍କ ପ୍ରକୃତି ମଧ୍ୟରେ କାର୍ଯ୍ୟ କରନ୍ତି। ଦେଖନ୍ତୁ କଣ ଯେ ଘଟିଲା ତାହାକୁ ଲକ୍ଷ୍ୟ କରନ୍ତୁ। ସୂର୍ଯ୍ୟ ପୂର୍ବ ଦିଗରେ ଉଦିତ ହେଲା, ତାହା ସବୁଠାରୁ ପୁରାତନ ସଭ୍ୟତା ଯାହାକୁ ଆମମାନେ ପାଇଅଛୁ ତାହା ଚୀନ ଅଟେ। ଆମେ ସମସ୍ତେ ତାହା ଜାଣୁ, ଆମମାନେ ହାସଲ କରିଥିବା ସର୍ବପୁରାତନ ପୁରାତନ ସଭ୍ୟତା ଚୀନର ଅଟେ, ଅତି ଉତ୍ତମ। ଆଉ ସଭ୍ୟତାଟି ସମ୍ପୂର୍ଣ୍ଣ ରୂପେ ପଶ୍ଚିମାଞ୍ଚଳ ଆଡ଼କୁ ବିସ୍ତାର ଲାଭ କରିଅଛି, ତେଣୁ ପଶ୍ଚିମ ତଟବର୍ତ୍ତୀ ଅଞ୍ଚଳକୁ ଆପଣ ଯଦି ଛାଡ଼ି ଦିଅନ୍ତି ତେବେ ଆପଣ ବର୍ତ୍ତମାନ କେଉଁଠାରେ ଯାଇ ବାସ କରିବେ? ଆପଣ ସିଧାସଳଖ ଅପର ଦିଗକୁ ଯାଉଛନ୍ତି ନା ପ୍ରକୃତରେ ଚୀନ ଦେଶକୁ ଯାଆନ୍ତି, ପୂର୍ବ ଦେଶ ଆଡ଼କୁ ଯାଆନ୍ତି? ଆମ୍ଭେମାନେ ଶେଷ ଦିନରେ ଆସି ପହଞ୍ଚି ସାରିଛୁ। ବାଇବଲ କହିଥିଲା, ଭାବବାଦୀ କହିଥିଲେ, ଏପରି ଏକ ସମୟ ହେବ ଯାହାକି ଦିନ କିମ୍ବା ରାତ୍ରି ହେବ ନାହିଁ, ଯେତେବେଳେ ସୂର୍ଯ୍ୟ ଅସ୍ତଗାମୀ ହେଉଥିବ କିନ୍ତୁ ସନ୍ଧ୍ୟାକାଳରେ ଘଟିବ। ଠିକ ସେହି ସମୟରେ ଏହା ଏହି ସ୍ଥାନରେ ଶେଷ ହେବା ପୂର୍ବେ ତାହା ପୁନର୍ବାର ଦୀପ୍ତିର ସମୟ ହେବ, ସେହି ସମାନ ଆଲୋକ ପ୍ରକାଶିତ ହେବ। ଯୀଶୁ କହିଥିଲେ ସେତେବେଳେ ଆଦ୍ୟ ବୃଷ୍ଟି ପୁଣି ଶେଷ ବୃଷ୍ଟି ବର୍ଷିବ, ପୁଣି ଶେଷ ବୃଷ୍ଟିର ସମୟଟି ଉଭୟ ଆଦ୍ୟ ପୁଣି ଶେଷ ବୃଷ୍ଟିକୁ ସେହି ସମାନ ଋତୁରେ କାର୍ଯ୍ୟକାରୀ କରିବ। ଆମମାନେ ଶେଷ ସମୟରେ ଉପସ୍ଥିତ ଅଟୁ, ଏ ଆଡ଼କୁ ଧ୍ୟାନ ଦିଅନ୍ତୁ, ମୋତେ ଆପଣମାନଙ୍କୁ ଦେଖାଇଦେବାକୁ ଦିଅନ୍ତୁ, ରାଜନୀତି ଶେଷ ସୀମାରେ ଆସି ପହଞ୍ଚିଛି, ଆପଣ ତାହାକୁ ବିଶ୍ୱାସ କରନ୍ତି କି? ମୋତେ ଆଜି କିଛି ବିଶେଷ କଥାକୁ ଦେଖାଇବାକୁ ଦିଅନ୍ତୁ। ଅନ୍ୟାୟ ଅନୀତି ପାଇଁ ଏହି ରାଷ୍ଟ୍ରଟି ଜଗତରେ ସବୁଠାରୁ ଦୁର୍ନାମୀ ରାଷ୍ଟ୍ର ଅଟେ, ଈଶ୍ୱର ବିହୀନ ରାଷ୍ଟ୍ର ଅଟେ। ଲୁଇସ୍ ଭିଲ୍ରେ ସେଦିନ ରାତ୍ରିବେଳାର ସମ୍ବାଦପତ୍ର କରିୟର ଜର୍ନାଲ କାଗଜକୁ କିଏ ପଢ଼ିଛନ୍ତି, ଯେଉଁଥିରେ ସକଳ ଏହି ସବୁ ନାରୀ ସମାଜ ପ୍ରତ୍ୟେକ ରାଷ୍ଟ୍ରରୁ କିଶୋରୀଗଣଙ୍କୁ ପ୍ରଦର୍ଶନ କରୁଛନ୍ତି, ରାଷ୍ଟ୍ରର ସବୁଠାରୁ ରୂପବତୀ ନାରୀଙ୍କୁ ଦୃଶ୍ୟପଟକୁ ଆଣୁଛନ୍ତି, ପୁଣି ସେମାନଙ୍କୁ ମିସ୍ ୟୁନିଭର୍ସ ରୂପେ ଅଭିହିତ କରୁଛନ୍ତି। ରୁଷିଆ ବିନୁ ଅନ୍ୟ ସକଳ ରାଷ୍ଟ୍ର ତାହା କରିଥିଲେ। ପୁଣି ସେମାନେ କୃଷ୍ଣଙ୍କୁ ବାର୍ତ୍ତା ପଠାଇଥିଲେ, ଆଉ ତାଙ୍କୁ ପଚାରିଥିଲେ କାହିଁକି ନୁହେଁ, ସେ କହିଥିଲେ ପୁରୁଷମାନଙ୍କ ସାମ୍ନାରେ ସେମାନଙ୍କ ନାରୀଗଣଙ୍କୁ ରୁଷିଆ ଉଲ୍ଲଙ୍ଘ କରି ଚଲାଇବାକୁ ପ୍ରଦର୍ଶନ କରି ଚାହେଁ ନାହିଁ। ଏକ ମୂର୍ତ୍ତି ପୂଜକ ଈଶ୍ୱର ବିହୀନ ରାଷ୍ଟ୍ର ଆମମାନ ଉପରେ ଦୋଷାରୋପ କରୁଅଛି, ଯିଏକି ଆପଣଙ୍କୁ ଖ୍ରୀଷ୍ଟିଆନ ବୋଲି କହେ, କହିଥିଲେ ରୁଷିଆ ଆପଣଙ୍କ ନାରୀଗଣଙ୍କୁ କିପରି ଢଙ୍ଗରେ ଚାଲିବା ନିମନ୍ତେ ଆଦୌ ଉଲ୍ଲଙ୍ଘ କରେ ନା। ପୁଣି ରୁଷିଆ ଦେଶରେ ଅଧିକ ବସ୍ତ୍ର କିମ୍ବା ସେପରି ଧରଣର ସ୍କର୍ଟ ଗୁଡାକ ଆପଣ କଦାପି ଦେଖନ୍ତି ନାହିଁ, ତାହା ତ ପୁଣି ଏକ ଈଶ୍ୱରବିହୀନ ରାଷ୍ଟ୍ର ଅଟେ। ମାତ୍ର ଆମମାନେ ନିଜକୁ ଖ୍ରୀଷ୍ଟିଆନ ଗଣ ବୋଲି କହିଥାଉ। ବାଇବଲ ଯେ କହିଥିଲା ସେଥିରେ ଚକିତ ହେବାର କିଛି ନାହିଁ, କାରଣ ମେଜ ସବୁ ବାନ୍ତି ଓ ମଳରେ ପରିପୂର୍ଣ୍ଣ। ପୁଣି ମୁଁ କାହାକୁ ସୁସମାଚାର ବୁଝାଇ ଦେବି କି ଦୁଗ୍ଧ ତ୍ୟାଗୀ ଓ ସ୍ତନପାନରୁ ନିବୃତ ଶିଶୁମାନଙ୍କୁ? କାରଣ ଏ ତ ବିଧି ଉପରେ ବିଧି, ବିଧି ଉପରେ ବିଧି, ଧାଡି ଉପରେ ଧାଡି, ଧାଡି ଉପରେ ଧାଡି, କାରଣ ସେ ବିଦେଶୀୟ ଉଷ୍ଠାଧର ଓ ପରଭାଷା ଦ୍ୱାରା ଏହି ଲୋକଙ୍କୁ କଥା କହିବେ। ପୁଣି ଏହି ତ ଆରାମ, ମାତ୍ର ସେମାନେ ଶୁଣିବାକୁ ସମ୍ମତ ହେଲେ ନାହିଁ। ଆମମାନେ ନିଜ ନିଜର ସୁବୁଦ୍ଧିର ବିଦ୍ୟା ବୁଦ୍ଧିର ଧାରଣାକୁ ଲାଭ କରିଅଛୁ, ଏହା ଉପରେ ସାରାଦିନ ଅଟକି ରହିବାଟା ପ୍ରକୃତରେ କେତେ ଉତ୍ତମ ବିଷୟ ହୋଇପାରନ୍ତା। ସକଳ ରାଜନୀତିର ବ୍ୟବସ୍ଥା
ଦୂଷିତ ହୋଇସାରିଛି। ଗଣତନ୍ତ୍ରବାଦୀଗଣ, ପ୍ରଜାତନ୍ତ୍ରବାଦୀଗଣ, ପୁଣି ଅନ୍ୟାନ୍ୟ ସମସ୍ତେ ପୁରା ପୁରୀ ଭାବେ ଅଧୋପତିତ ହୋଇସାରିଛନ୍ତି। ଏହା କଣ ଅଟେ? ଏହା ତ ଦଳେ ପ୍ରତ୍ୟାରୋପଣର ବ୍ୟବସ୍ଥା ଅଟେ। ପ୍ରତ୍ୟେକ ବ୍ୟକ୍ତି ଯେ କେହି ଏଥିରେ କାର୍ଯ୍ୟ କରନ୍ତି ସେମାନେ ଆଦୌ ନୂତନ ରୂପେ ଜାତ ହୋଇନାହାନ୍ତି। ସେମାନେ ଶୟତାନର ଅଧୀନସ୍ଥ ଶିକାର କରି ରହିଅଛନ୍ତି। ଶୟତାନ କହିଥିଲା ଜଗତର ସକଳ ରାଷ୍ଟ୍ର ମୋହର ଅଧିକାରରେ ରହିଛି। ପୁଣି ଯୀଶୁ ତା ସହିତ କୌଣସି ପ୍ରକାରେ ଯୁକ୍ତିତର୍କ କରିନଥିଲେ। ଜଗତଟି ଶୟତାନ ଦ୍ୱାରା ନିୟନ୍ତ୍ରଣାଧୀନ ଅଟେ। ଆଉ ପ୍ରତ୍ୟେକ ବ୍ୟକ୍ତି ଯିଏକି ସରକାରଙ୍କ ପାଇଁ କାର୍ଯ୍ୟ କରନ୍ତି ସେ ଯଦି ଜଣେ ଖ୍ରୀଷ୍ଟିଆନ ହୋଇନଥାନ୍ତି ସେ ଶୟତାନର ଉଦ୍ଦେଶ୍ୟରେ ଅଟନ୍ତି, ପୁଣି ଶୟତାନ ପାଇଁ କାର୍ଯ୍ୟ କରନ୍ତି। ଏହିସବୁ ରାଷ୍ଟ୍ର ଯୀଶୁ ଖ୍ରୀଷ୍ଟଙ୍କ ନିକଟରେ ପ୍ରଣିପାତ ହୋଇ ପଡ଼ିବେ। ଯେତେବେଳେ ସେ ଆସନ୍ତି ସେତେବେଳେ 1000 ବର୍ଷର ରାଜ୍ୟ କାଳ ରହିଥିବ, ଆଉ ସେମାନେ ଖ୍ରୀଷ୍ଟଙ୍କର ଚରଣ ତଳେ ନତମସ୍ତକ ହେବେ। ଆଜି ଏ ଆଡ଼କୁ ଧ୍ୟାନ ଦିଅନ୍ତୁ, ସେମାନେ ଏତେବେଳେ କେଉଁ ଆଡ଼କୁ ଅଗ୍ରସର ହେଉଛନ୍ତି। ଖ୍ରୀଷ୍ଟିଆନ ମାନଙ୍କ ପାଇଁ କିଛିଟା ଅର୍ଥ ତହିଁରୁ ଖର୍ଚ୍ଚ କରୁଥିବାରୁ ମୋ ଉପରେ ସେମାନେ ଚିତ୍କାର କରୁଛନ୍ତି। ପୁଣି ମୋତେ 20 ବର୍ଷ ପାଇଁ ରାଜକୀୟ କାରାଗାରରେ କାରାବରଣ କରାଇବାକୁ ଇଚ୍ଛା କରୁଛନ୍ତି। ଏକ ଧାର୍ମିକ ଜାଗରଣ ନିମନ୍ତେ ଅର୍ଥ ବ୍ୟୟ କରୁଥିବା ଯୋଗୁଁ ଏମାନେ ସେପରି ଧରଣର କାର୍ଯ୍ୟ କରିବା ପାଇଁ ଇଚ୍ଛା କରୁଛନ୍ତି। ପୁଣି ହ୍ୱିସ୍କି ଆଉ ବିୟର ପୁଣି ସିଗାରେଟ୍ ଆଦିରେ 1 ବର୍ଷରେ 10 ନିୟୁତ ଡଲାର ଅର୍ଥକୁ ବ୍ୟୟ କରୁଛନ୍ତି। ରାଷ୍ଟ୍ରଟିକୁ ଦୂରାଚାରୀ କରିବାକୁ ସେତିକିଟା ଅର୍ଥ ବ୍ୟୟ କରୁଛନ୍ତି। ମାତ୍ର ମୁଁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଦେଶରେ ଦଣ୍ଡାୟମାନ ହୋଇ ଧାର୍ମିକତାର ବିଷୟକୁ ପ୍ରଚାର କରିବା ପାଇଁ ଯତ୍ନ କରୁଅଛି। ପୁଣି ଏଥିପାଇଁ ମୋତେ କାରାଗାରକୁ ପଠାଇ ଦେବା ପାଇଁ ଏମାନେ ଚେଷ୍ଟା କରୁଛନ୍ତି। ତତ୍ପରେ ସେପରି ଧରଣର ମନ୍ଦ ବସ୍ତୁ ଗୁଡାକୁ ଆଦରି ନିଅନ୍ତି, ଅତି ନିମ୍ନମାନର ଚତୁର ବୁଦ୍ଧିମନ୍ତ ଲୋକଙ୍କୁ ନିଅନ୍ତି, ପୁଣି ଦୂରଦର୍ଶନର କାର୍ଯ୍ୟକ୍ରମ ପାଇଁ ଏଗୁଡ଼ିକୁ ଯୋଜନାବଦ୍ଧ ଭାବରେ କାର୍ଯ୍ୟକାରୀ ହେବାକୁ ଦିଅନ୍ତି, ଯାହାକି ଜଗତକୁ ଦୂରାଚାରୀ କରି ପକାଇଛି। ମହିଳାମାନଙ୍କୁ କୁକୁର ଗୁଡାକର ଆହାର ପାଇଁ ପ୍ରେରିତ କରନ୍ତି। କଦାପି ହାସଲ ହୋଇନଥିବା ସବୁଠାରୁ ଶ୍ରେଷ୍ଠ ରାଷ୍ଟ୍ର ରୂପେ ପରିଚିତ ଅଟେ। ପୁଣି ଏମାନେ ଏହା ସହିତ ଅଗ୍ରସର କରନ୍ତି, ଆଉ ସୁସମାଚାର ପ୍ରଚାର କରୁଥିବା ଯୋଗୁଁ ସେମାନେ ମୋତେ ବନ୍ଦୀ ଗୃହକୁ ପଠାନ୍ତି। ସୁସମାଚାର ପ୍ରଚାର କରିବା ପାଇଁ କିଛିଟା ପରିମାଣ ଡଲାରକୁ ମୁଁ କାଢି ଆଣେ, ଯାହାକୁ ଲୋକମାନେ ସୁସମାଚାର ପ୍ରଚାର କରିବାକୁ ମୋତେ ଦେଇଥାନ୍ତି, ଆଉ ସେଥିପାଇଁ ସେମାନେ ମୋତେ ଦୋଷୀ କରନ୍ତି। ମୁଁ ଜଣେ ଧନୀ ବ୍ୟକ୍ତି ନୁହେଁ, ମୁଁ ତାହାକୁ କାଢି ଆଣିପାରେ ନାହିଁ, ତଥାପି ମୋତେ କାରାଗାରକୁ ପଠାଇ ଦେବା ପାଇଁ ସେମାନେ ଚାହାନ୍ତି। ମୋତେ 2 ବର୍ଷ ପାଇଁ ବନ୍ଦୀ ଅବସ୍ଥାରେ ଅଟକାଇ ରଖିବାକୁ ପୁଣି ଯଥାଶୀଘ୍ର ମୋତେ ବିଚାରାଧୀନ କରିବାକୁ ମନସ୍ଥ କରୁଛନ୍ତି। ଓହୋ, କେତେ ଅଧୋପତିତ ଅଟନ୍ତି, କେତେ ଦୁଷ୍କର୍ମକାରୀ ଅଟନ୍ତି। ଆଜ୍ଞା, ହଁ, ତାହି ନିରାଟ ସତ୍ୟ କଥା ଅଟେ। ଏହି ଏକମାତ୍ର ବିଷୟକୁ ମୁଁ କହିବି, ଏଥିପୂର୍ବେ କି ସେ ପରମାଣୁ ବୋମାର ବିନାଶକାରୀ ଅବସ୍ଥାକୁ ପ୍ରେରଣ କରନ୍ତି ହୋଇପାରେ, ତାହା ହିଁ ସେପରି ଧରଣର ଏକ ପନ୍ଥା ଅଟେ। ଆପଣମାନଙ୍କୁ ଜଣା ଯେ ଆପଣମାନଙ୍କୁ ନିହାତି ପକ୍ଷେ କିଛି ନା କିଛି ଭୁଲ ତ୍ରୁଟିକୁ ଅବଶ୍ୟ କରିବାକୁ ହିଁ ଅଛି। ଥରକର ପାଇଁ ଆପଣମାନଙ୍କୁ ତାଙ୍କର ଅଭିଷିକ୍ତ ଜଣଙ୍କୁ ସ୍ପର୍ଶ କରିବାକୁ ହିଁ ଅଛି। ଏହି ସମାନ ଧରଣର ଧର୍ମଶାସ୍ତ୍ର ଉକ୍ତି ନିମିତ୍ତ ସେପରି କରିବାକୁ ହିଁ ଅଛି, ଅନ୍ୟଥା ତାହା ମୋର ଅଭିଷିକ୍ତଙ୍କୁ ଆଦୌ ସ୍ପର୍ଶ କର ନାହିଁ, ତାହାର ବିରୋଧ କରାଯାଇ ନପାରେ, ତାହା ହିଁ ଧର୍ମଶାସ୍ତ୍ରର ଉଦ୍ଦେଶ୍ୟ ଅଟେ, ସତ୍ୟ କଥା ଅଟେ। ତେଣୁ ବିଚାରକୁ ସୂତ୍ରପାତ କରାଇବା ଅଭିପ୍ରାୟରେ ଏହାକୁ ଯଦି ସେପରି ଧରଣର ହେବାକୁ ହିଁ ପଡ଼େ, ଯେପରିକି ତାହା ଦାନିଏଲଙ୍କ ସମୟରେ କିମ୍ବା ଅନ୍ୟ କୌଣସି ସ୍ଥାନରେ ସେପରି ଧରଣର ବିନାଶକୁ ସେପରି ଧରଣର ବିଚାରକୁ ନିଷ୍ପତ୍ତି କରାଇଥିଲା, ତେବେ ଏହାକୁ ପ୍ରେରିତ ହେବାକୁ ଦିଅନ୍ତୁ। ହେ ପ୍ରଭୁ, ମୁଁ ଆପଣଙ୍କର ଜଣେ ଦାସ ଅଟେ, ତାହା ସତ୍ୟ କଥା ଅଟେ। ଓ ହଁ, ତାହା ହିଁ ରାଜନୀତି ସବୁ ନିମ୍ନମାନର ଅଟେ, ରାଷ୍ଟ୍ରଟି ଦୁର୍ନୀତିଗ୍ରସ୍ତ ଅଟେ। ଭଲ କଥା କଣ ତାହାକୁ ଦେଖନ୍ତୁ, ସେମାନେ ବର୍ତ୍ତମାନ ସୈନିକଗଣଙ୍କୁ ଅର୍ଦ୍ଧବସ୍ତ୍ରରେ ଭୂଷିତ କରିବାକୁ ଯାଉଅଛନ୍ତି। ଆରେ ବା, ବିସ୍ମୟଜନକ କଥା, ରାଜନୀତି ଗୁଡିକ ଯୁଦ୍ଧ ଅଟେ, ରାଜନୀତି ଗୁଡିକ ତାର ଶେଷ ସୀମାରେ ଆସି ପହଞ୍ଚିଛି। ଏକଛତ୍ର ଶାସନ ଭୁଲ ଧରଣର ବିଷୟ ଅଟେ, ସକଳ ରାଜନୀତି ବିଭ୍ରାନ୍ତିକର ଅଟେ। ଯେପରି ଈଶ୍ୱର ସେମାନଙ୍କୁ ଦାଉଦଙ୍କ ପରି ଜଣେ ଈଶ୍ୱର ପ୍ରାୟଣ ରାଜା ଦେଇଥିଲେ, ସେମାନେ ସେପରି ଧରଣର ଜଣେ ଈଶ୍ୱର ଭକ୍ତ ରାଜାଙ୍କ ସହିତ କାହିଁକି ରହିଲେ ନାହିଁ? ଇଂଲଣ୍ଡର ଜଣେ ପ୍ରସିଦ୍ଧ ଲର୍ଡ ଏପରି କହିଥିଲେ, ଯେତେବେଳେ ଏହା ଏହି ଗଣତନ୍ତ୍ରକୁ ପ୍ରସ୍ତୁତ କରାଗଲା, କହିଥିଲେ ବର୍ତ୍ତମାନ ଏହା ଉତ୍ତମ ଅଟେ, କିନ୍ତୁ ଏପରି ଏକ ସମୟ ମଧ୍ୟ ଏଥିରେ ଉପସ୍ଥିତ ହେବ। ସେ କହିଥିଲେ ଏହା କିଛି ନ ହୋଇ
ଏହା କିଛି ହୋଇ ଆଉ ରହିବ ନାହିଁ, ଏହିସବୁ ତରି ହୋଇଯିବ, ପୁଣି ଆଦୌ ଲଙ୍ଗର ନଥିବ। ଆଉ ପ୍ରକୃତରେ ତାହା ସଠିକ ଅଟେ। ଆଉ ସେ ଠିକ ଥିଲେ, କହିଥିଲେ ପ୍ରତ୍ୟେକ କୋଣରେ ରାଜନୀତିଜ୍ଞ ଦୁର୍ବଳ ଭୂମି ଉପରେ ଠିଆ ହୋଇଥାନ୍ତି। ପୁଣି ଯାହା ସରକାରଙ୍କୁ ଦୁର୍ନୀତିଗ୍ରସ୍ତ କରାଇଥାଏ, ସେପରି ଧରଣର ସକଳ ଅଧମତାର ସହିତ ସେମାନେ ସଂଯୁକ୍ତ ହୋଇ ରହିଥାନ୍ତି। ଆଉ ବ୍ୟକ୍ତି ଜଣକ ପ୍ରକୃତରେ ନ୍ୟାୟସଙ୍ଗତ ଥିଲେ, ପ୍ରକୃତରେ ତାହା ହିଁ ଘଟୁଅଛି। କେହି ଜଣେ ବ୍ୟକ୍ତି ଏଠାରେ ବାହାରକୁ ଚାଲି ଯାଇପାରନ୍ତି, ପୁଣି ଏହି ସ୍ଥାନର ମଧ୍ୟ ଦେଇ ଯାଆନ୍ତି, ଆଉ ମଦ୍ୟପ ହୋଇପଡ଼ନ୍ତି, ତତ୍ପରେ ସେ ଯେପରି ଇଚ୍ଛା କରନ୍ତି, ସବୁକିଛି ବିଷୟକୁ ଚିରି ଫାଡ଼ି ପକାନ୍ତି, ଆଉ ସେହି ସ୍ଥାନକୁ ଚାଲି ଯାଆନ୍ତି। ସେ ପ୍ରତ୍ୟେକ ଜଣଙ୍କୁ ଚିହ୍ନନ୍ତି, ତେଣୁ ସେପରି ସ୍ଥଳେ କିଛି ବିରୋଧ କରି କୁହାଯାଏ ନାହିଁ। ମାତ୍ର କେହି ଜଣେ ଦରିଦ୍ର ବ୍ୟକ୍ତି ତାଙ୍କୁ ହେବାକୁ ଦିଅନ୍ତୁ, କିମ୍ବା ଏପରି କେହି ବ୍ୟକ୍ତି ଯିଏ କିଛି ଜାଣନ୍ତି ନାହିଁ କିମ୍ବା କୌଣସି ବ୍ୟକ୍ତିଙ୍କୁ ଚିହ୍ନନ୍ତି ନାହିଁ, ଏପରି କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତି, ପୁଣି ସେମାନେ ସେ ବ୍ୟକ୍ତିଙ୍କୁ ବନ୍ଦୀଗୃହକୁ ପଠାଇ ଦିଅନ୍ତି। ଦୁର୍ନୀତିଗ୍ରସ୍ତ, ଅଧପତିତ, ଘୃଣିତ ଅଟନ୍ତି। ସେମାନଙ୍କ ମଧ୍ୟରୁ 40% ବ୍ୟକ୍ତି ତମ ସଙ୍ଗମକାରୀ ଅଟନ୍ତି। ଏହା ଉପରେ ବିଚାର କରନ୍ତୁ। ପୁନଶ୍ଚ ସଦମ ଆଉ ହମଳାର ଅବସ୍ଥା ଅଟେ। ସେଠାରେ ଏପରି ଏକ ଦଳ ରହିଛି ଯାହାକି ଧାର୍ମିକ ମାନ ବୋଲି ବୋଧ ହୁଏ। ପରବର୍ତ୍ତୀ କାଳରେ କ'ଣ ଘଟିଥାଏ ତାହାକୁ ଘେନି ମୁଁ ବିସ୍ମୟ ପ୍ରକାଶ କରେ। ପରବର୍ତ୍ତୀ ରାଷ୍ଟ୍ରପତି ଯେତେବେଳେ ଉପସ୍ଥିତ ହୁଅନ୍ତି, ସେତେବେଳେ କ'ଣ ଘଟିବ? ପରମେଶ୍ୱର ଆମ ଜଣେ ଅତି ଉତ୍ତମ, ପୁଣି ଈଶ୍ୱର ପ୍ରାଣ ବୃଦ୍ଧ ବ୍ୟକ୍ତି ଦୁଆଟ ଆଇଜନ ହାୱାରଙ୍କୁ ଦେଇଥିଲେ। ପୁଣି ଏତେବେଳେ ମୁଁ ପରବର୍ତ୍ତୀ ଜଣକ ଯେ କିଏ ଉପସ୍ଥିତ ହୁଅନ୍ତି ତାହାକୁ ଲକ୍ଷ୍ୟ କରି ମୁଁ ବିସ୍ମିତ ହୁଏ। ଆପଣମାନେ ଲକ୍ଷ୍ୟ କରନ୍ତୁ, ଆଉ ଏପରି ହୋଇପାରେ ପରବର୍ତ୍ତୀ ସମୟରେ ଆମମାନେ ଜଣେ ବିନାଶକାରୀଙ୍କୁ ଲାଭ କରିବାକୁ ଯାଉଛୁ, ନିଶ୍ଚିତ ଭାବେ ତାହା ହିଁ। କିନ୍ତୁ ସେପରି ସ୍ଥଳେ ଜଣେ ଆସୁଅଛନ୍ତି, ଏପରି ଜଣେ ଫାର ଉପସ୍ଥିତ ହୁଅନ୍ତି ଯିଏ ଜୋସେଫଙ୍କୁ ଚିହ୍ନନ୍ତି ନାହିଁ, ତାହାକୁ ମନେ ରଖିଥାନ୍ତୁ। ଖୁବ୍ ଅଳ୍ପ ସମୟ ମଧ୍ୟରେ ମୁଁ ତାହାକୁ ଆସି ପହଞ୍ଚିବି। ରାଜନୀତି ଗୁଡାକ ଦୁର୍ନୀତିଗ୍ରସ୍ତ ଅଟେ, ସେ କଥା ଆମମାନେ ସମସ୍ତେ ଜାଣୁ। ଯୁଦ୍ଧଟି ଆପଣଙ୍କର ଶେଷ ସୀମାରେ ଆସି ପହଞ୍ଚିଛି। ଏକଦା ସେମାନେ ପରସ୍ପର ଉପରକୁ ପଥର ଗୁଡାକୁ ଫୋପାଡୁଥିଲେ, ପୁଣି ପରସ୍ପରର ମୁଣ୍ଡ ଉପରେ ପଥରର ହାତୁଡ଼ିରେ ଆଘାତ କରୁଥିଲେ, ତତ୍ପରେ ସେମାନେ ଧନୁତୀର ବିନ୍ଧିବାକୁ ଲାଗିଲେ, ତତ୍ପରେ ସେମାନେ ରାଇଫଲର ଅଧିକାରୀ ହେଲେ, ତାପରେ ଯନ୍ତ୍ରଚାଳିତ ବନ୍ଧୁକ ଗୁଡାକୁ ବ୍ୟବହାର କଲେ, ତତ୍ପରେ ଜର୍ମାନୀ ଦେଶର 88 ବ୍ୟବହାର କଲେ, ଆଉ ବିରାଟ ଧରଣର ବନ୍ଧୁକ ଗୁଡାକୁ ଏଥିରେ ସେମାନେ ଆମମାନ ମଧ୍ୟ ରଖିଅଛନ୍ତି, ତତ୍ପରେ ସେମାନେ ହସ୍ତଚାଳିତ ବୋମା ଗୁଡ଼ିକୁ ଫୋପାଡ଼ିଥିଲେ, ପୁଣି ବିଷାକ୍ତ ଗ୍ୟାସ ଗୁଡାକୁ ପ୍ରୟୋଗ କରିବାରେ ଲାଗିଥିଲେ। କିନ୍ତୁ ସେମାନେ ଯେତେବେଳେ ହାଇଡ୍ରୋଜିନ ବୋମାକୁ ଉଦ୍ଭାବନ କରି ରଖିଛନ୍ତି, ଯୁଦ୍ଧଟି ଆପଣଙ୍କର ଶେଷ ଅବସ୍ଥାକୁ ଆସି ପହଞ୍ଚି ସାରିଛି। ପ୍ରତ୍ୟେକ ରାଷ୍ଟ୍ର ସେଗୁଡ଼ିକର ଅଧିକାରୀ ହୋଇଅଛି, ତେଣୁ ଏତେବେଳେ ଆପଣ କ'ଣ କରିବାକୁ ଯାଉଛନ୍ତି? ଏପରିକି ଆଜିକାଲିର ଏକ କ୍ଷୁଦ୍ର ରାଷ୍ଟ୍ର କେବଳ ଅସତ୍ ପୁଣି ବନ୍ଧୁକର ଘୋଡ଼ା ଅଟେ, ତାହା ହିଁ ସବୁକିଛି ଅଟେ, ଯାହାକି ସେମାନଙ୍କୁ ଅବଶ୍ୟ କରିବାକୁ ଅଛି, ପୁଣି ସେ ସବୁ କିଛିରେ ଆଗକୁ ବଢ଼ିଥାଏ। ଯୁଦ୍ଧଟି ଅତି ନିକଟବର୍ତ୍ତୀ ଅଟେ। ଓହୋ, ଆମେନ୍। ଯୁଦ୍ଧଟି ଆପଣଙ୍କର ଶେଷ ସୀମାରେ ଉପସ୍ଥିତ ଅଟେ। ରାଜନୀତି ଗୁଡିକ ଚରମ ସୀମାରେ ଉପସ୍ଥିତ। ଶିକ୍ଷା ଆପଣଙ୍କ ଶେଷ ଦଶାରେ ଉପସ୍ଥିତ। କିଶୋରାବସ୍ଥାର ଅପରାଧୀ ପ୍ରକୃତି ଆପଣଙ୍କର ଶେଷ ଦଶାରେ ଉପସ୍ଥିତ। ସନ୍ତାନମାନଙ୍କ ନିମନ୍ତେ କୌଣସି ଆଶା ଭରସା ଆଉ ନାହିଁ, ସେମାନେ ସମସ୍ତେ ବାଚାଳ ହୋଇ ସାରିଛନ୍ତି। ଆପଣ କୌଣସି ଶିକ୍ଷା ଯୋଗ୍ୟତାକୁ କଦାପି ଲାଭ କରିପାରନ୍ତି ନାହିଁ। ଆପଣ ଏଠା ସ୍ଥିତ ବିଦ୍ୟାଳୟକୁ ଆଦୌ ଯାଇପାରନ୍ତି ନାହିଁ, ପୁଣି ଯାଇ ପାରିନଥାନ୍ତି। ଏକ ଶିଶୁକୁ ଶିକ୍ଷାର ଯୋଗ୍ୟତା ସହିତ ଲାଭ କରିପାରନ୍ତି ନାହିଁ, ସେ ତ ଅଟେ, ସେ ତ ଦୋହରା ସନ୍ତାନ ଅଟେ। ସେ ଯେତେବେଳେ ବାହାରି ଆସିଥାଏ, ସେତେବେଳେ ସେ ଯେପରି ଭିତରକୁ ପ୍ରବେଶ କରିଥାଏ, ତାଠାରୁ ଅଧିକ ନରକର ଭାଗି ହୋଇଥାଏ। ଶିକ୍ଷକଙ୍କୁ ଏ ବିଷୟରେ କିଛିଟା କହିବାକୁ ଦିଅନ୍ତୁ, ତେବେ ସେ ହତ ହେବେ। ସେମାନେ ଅପରାଧୀମାନଙ୍କ ଏକ ଦଳକୁ ଗଠନ କରିବେ, ପୁଣି ସେଠାକୁ ବାହାରିଯିବେ, ଆଉ ଶିକ୍ଷକଙ୍କୁ ଗୁଳିବିଦ୍ଧ କରିବେ, ତାଙ୍କୁ ବାହାରକୁ ଘୋଷାରି ଆଣିବେ, ପୁଣି ଦୌଡ଼ିରେ ବାନ୍ଧି ଝୁଲାଇ ଦେବେ। ଆମମାନେ ଏହିପରି ଭାବରେ 2000 ଶିକ୍ଷକଙ୍କୁ ହରାଇ ସାରିଛୁ। ଓହୋ, କିଛି କ୍ଷଣ ପାଇଁ ଅପେକ୍ଷା କରନ୍ତୁ। ମୁଁ ବିଶ୍ୱାସ କରେ ଯେ ତାହା 20,000 ଶିକ୍ଷକମାନଙ୍କ ସଂଖ୍ୟା ଥିଲା। ଗତ ବର୍ଷ ସେପରି ଥିଲା। ମୁଁ ସେମାନଙ୍କୁ ଆଦୌ ଦୋଷାରୋପ କରେ ନା, ଏପରିକି ସେମାନଙ୍କୁ ଏପରି କହିବାକୁ ସୁଦ୍ଧା କଦାପି ଚାହେଁ ନାହିଁ। ବର୍ତ୍ତମାନ ସବୁ ସମୟରେ ସେମାନେ ଚିହ୍ନ ଗୁଡାକୁ ଲାଭ କରିଥିଲେ। ଏହି କିଶୋରମାନଙ୍କୁ ମହାବିଦ୍ୟାଳୟ ଶିକ୍ଷାକୁ ଦାନ କର, ସେମାନେ ଏହାକୁ ଅବଶ୍ୟ ଆବଶ୍ୟକ କରନ୍ତି। ମାତ୍ର ଶୟତାନ ସେମାନଙ୍କୁ
କାବୁ କରି ନେଇଛି। ପୁଣି ଏହା କେବଳ ଏକ ସାଧାରଣ ବିଷୟ ନୁହେଁ ଯେ ବାହାରକୁ ଚାଲିଯିବା ପୁଣି ଅଧମ ହୋଇପଡିବା ତତ୍ପରେ ଏକ ଫାଟକୁ ଖୋଲି ପକାଇବା ହାଲୋଇନ୍ ରାତିରେ ତାହାକୁ ଏକ ଗଛରେ ଟଙ୍ଗାଇ ଦେବା କିମ୍ବା ଛୋଟ ଛୋଟ ପିଲାମାନେ ଯେପରି ପ୍ରାୟତଃ କରିଥାନ୍ତି ସେପରି ଅତି ଅଧମତର କାର୍ଯ୍ୟକୁ କରିବା କିମ୍ବା କୃଷକର ଶଗଡ ଗାଡ଼ିକୁ ଆଣି ତାହାକୁ ରାସ୍ତା ମଧ୍ୟରେ ଥୋଇଦେବା ସେପରି ଧରଣର କାର୍ଯ୍ୟ ଆଦୌ ଶୋଭନୀୟ ନୁହେଁ। କିନ୍ତୁ ସେମାନେ ବାତାଳ ଅଟନ୍ତି, ଯାହା ପାଗଳାମୀର କାର୍ଯ୍ୟ ଅଟେ ତାହାକୁ ସେମାନେ କରନ୍ତି। ଆପଣଙ୍କୁ ଗୁଳିବିଦ୍ଧ କରନ୍ତି, ଆପଣଙ୍କୁ ହତ୍ୟା କରନ୍ତି, ଆପଣଙ୍କ ଜୀବନରେ ମାରି ପକାନ୍ତି, ବିଷ ପିଆଇ ଦିଅନ୍ତି, ଯେକୌଣସି ବାତାଳମୀର କାର୍ଯ୍ୟ କରନ୍ତି ତାହା ତ ପରବର୍ତ୍ତୀ ବଂଶଧର ଅବସ୍ଥା ଅଟେ। ସନ୍ତାନ ଗର୍ଭଧାରଣ ଅବସ୍ଥାଟି ଆପଣଙ୍କ ଶେଷ ଅବସ୍ଥାକୁ ଆସି ପହଞ୍ଚିଛି। ନାରୀତ୍ୱ ମାତୃତ୍ୱ ସବୁର ଅନ୍ତ ହୋଇସାରିଛି। କାହିଁକି ଜନ୍ମ ନିୟନ୍ତ୍ରଣ ବ୍ୟବସ୍ଥାଟି ପ୍ରତ୍ୟେକ ସ୍ଥାନରେ ପ୍ରୟୋଗରେ ଆସିସାରିଛି। ପୁଣି ସାଧାରଣ ଏକ କୁକୁର ସନ୍ତାନର ସ୍ଥାନକୁ ଗ୍ରହଣ କରି ନେଇଛି। ସକଳ ପ୍ରକାରର ନୈତିକତା ଏଥିରେ କୌଣସି ପ୍ରକାରର ନୈତିକତା ଆଉ ନାହିଁ। ନାରୀଗଣ କଦର୍ଯ୍ୟ ପରିଧାନରେ ସଦଭାଗ ହେଉଅଛନ୍ତି, ଦୂରଦର୍ଶନ ମାଧ୍ୟମରେ ପ୍ରଦର୍ଶିତ ହେଉଅଛନ୍ତି, ହଲିଉଡ୍ରେ ସକଳ ପ୍ରକାରର ମନ୍ଦ ଆଚରଣ ବିଶିଷ୍ଟ ଲୋକମାନଙ୍କର ନକଲ ଗୁଡ଼ାକୁ ପ୍ରଦର୍ଶନ କରାଯାଉଛି, ସକଳ ପ୍ରକାରର ଘୃଣାଯୋଗ୍ୟ ବିଷୟ ସଦଭାଗକୁ ନକଲ କରାଯାଉଅଛି, ସବୁ ଶେଷାବସ୍ଥା ମଧ୍ୟକୁ ପଦାର୍ପଣ କରିଛି, ସବୁକିଛି ବିଷୟର ଅନ୍ତିମ ସମୟ ଆସି ଉପସ୍ଥିତ ହୋଇଛି। ଶିକ୍ଷା ଆପଣଙ୍କର ଚରମ ସୀମାରେ ଆସି ପହଞ୍ଚିଛି, ରାଜନୀତି ଗୁଡାକ ଚରମ ସୀମାରେ ଆସି ପହଞ୍ଚିଛନ୍ତି, ଯୁଦ୍ଧ ଚରମ ସୀମାରେ ଆସି ପହଞ୍ଚିଛି, ସଭ୍ୟତା ଆପଣଙ୍କର ଚରମ ସୀମାରେ ଆସି ପହଞ୍ଚିଛି, ସବୁକିଛି ବିଷୟ ନିଜ ନିଜର ଶେଷ ଦଶାକୁ ଆସି ପହଞ୍ଚିଛି। ଆଶ୍ଚର୍ଯ୍ୟ, ତେବେ ଆମମାନେ କଣ କରିପାରିବୁ? ପରବର୍ତ୍ତୀ ଅବସ୍ଥାଟି କିପରି ଧରଣର ଅଟେ? ସବୁକିଛି ବିଷୟର ଆମମାନେ ଚରମ ସୀମାରେ ଆସି ପହଞ୍ଚି ସାରିଛୁ। ପୁଣି ମାଣ୍ଡଳିକ ଜୀବନଟି ମଧ୍ୟ ଆପଣଙ୍କର ଶେଷ ସମୟରେ ଆସି ପହଞ୍ଚି ସାରିଛି। ସ୍ୱାଭାବିକ ମଣ୍ଡଳୀଟି ସେହି ମଣ୍ଡଳୀଟି ପୁଣି ଏହା କିଛିଟା ଆଘାତକୁ ସମ୍ଭବତଃ ଦେଇପାରେ, କିନ୍ତୁ ଜାଗତିକ ମନା ମଣ୍ଡଳୀଟି ଏସବୁର ମଣ୍ଡଳୀଟି ସେ ଆପଣଙ୍କର ଶେଷ ଦଶକୁ ଆସି ପହଞ୍ଚି ସାରିଛି। ସେ କଣ କରୁଛି? ସେ ମଣ୍ଡଳୀ ଗୁଡାକର ସଂଘ ମଧ୍ୟକୁ ଅଗ୍ରସର କରିଚାଲିଛି, ଯାହାକି ପରିଶେଷରେ ରୋମିଓବାଦର ସହିତ ମିଶିଥାଏ, କ୍ୟାଥୋଲିକ ବାଦ ପାଇଁ ସଂଗ୍ରାମ କରିଥାଏ, କିମ୍ବା ସାମ୍ୟବାଦକୁ ବିରୋଧ କରିବାକୁ କ୍ୟାଥୋଲିକ ମତବାଦ ସହିତ ମିଳିତ ହୁଏ। ପୋପ୍ ଜନ୍ ସମସ୍ତ ମଣ୍ଡଳୀକୁ ଫେରି ଆସିବା ପାଇଁ ଆହ୍ୱାନ ଦେଉଛନ୍ତି, ଆଉ ସେମାନେ ଫେରିଯିବେ। ପୁଣି ସେମାନେ ଆପଣମାନଙ୍କୁ ସଂଘବଦ୍ଧ ରୂପେ ଏକତ୍ରିତ କରିବେ, ଠିକ୍ ପ୍ରକୃତି ତାହା ହିଁ, ଯେପରିକି ପ୍ରଭୁ ସଦାପ୍ରଭୁ କହନ୍ତି, ଠିକ୍ ବାସ୍ତବରେ ତାହା ହିଁ ଅଟେ। ଆପଣ କହନ୍ତି, ଭାଇ ବ୍ରହ୍ମାଣ୍ଡ କିଛି ସମୟ ପାଇଁ ଅପେକ୍ଷା କରନ୍ତୁ, ଆପଣ ରାସ୍ତାରୁ ଓହରି ଯାଉଛନ୍ତି। ମୁଁ ଯଦି ତାହା ହିଁ ଅଟେ, ତେବେ ପରମେଶ୍ୱର ଆପଣଙ୍କ ବାଇବଲକୁ ଭ୍ରାନ୍ତିଜନକ ଭାବେ ଲେଖିଛନ୍ତି, ଏହାର ପରିପ୍ରେକ୍ଷୀରେ ଆପଣଙ୍କୁ ମିଖାଏଙ୍କ ଆଶ୍ରୟ ବିଶିଷ୍ଟ ହେବାକୁ ହିଁ ଅଛି। ସେଦିନ ରାତିରେ ମୋରିସ୍ ତୁରଲୋ ମୋତେ କହିଥିଲେ, ସେ କହିଥିଲେ, ଭାଇ ବ୍ରହ୍ମାଣ୍ଡ ଖ୍ରୀଷ୍ଟାରୀ ଜଣକ କେଉଁଠାରେ ଅଛି? ଜିହୁଦୀ ଜାତି ସେଇଟା ଖ୍ରୀଷ୍ଟାରୀ ଅଟେ। ସେ କହିଥିଲେ, ସେମାନେ ତ ଈଶ୍ୱର ଘୃଣାକାରୀ ସବୁଠାରୁ ଶ୍ରେଷ୍ଠ ଗୋଷ୍ଠୀ ସେଠାରେ ଅଛନ୍ତି। ମୁଁ କହିଥିଲି, ମୋରିସ୍ ସେପରି ନୁହେଁ। ହିଷ୍ଟରୀ ଜଣକ ଯେ ଜେରୁସାଲମରୁ ବାହାରି ଆସିଥାଏ, ଧର୍ମଶାସ୍ତ୍ରରେ ତାହା କେଉଁଠାରେ ଲେଖା ଅଛି ସେ କଥା ମୋତେ କହିବ କି? ହିଷ୍ଟରୀ ଜଣକ ରୋମରୁ ବାହାରି ଆସେ, କିନ୍ତୁ ପାଲେଷ୍ଟାଇନରୁ କଦାପି ନୁହେଁ। ସେ କହିଥିଲେ, ଆଚ୍ଛା ତେବେ ଦେଖନ୍ତୁ, ସେଠାରେ ଈଶ୍ୱର ଘୃଣାକାରୀ ଗଣ ଅଛନ୍ତି, ହଁ, ସେ ଯେ ସେମାନଙ୍କର ଚକ୍ଷୁ ଗୁଡାକୁ ଅନ୍ଧ କରିଦେଇଥିଲେ, ଯେପରିକି ଆମମାନେ ଦେଖିପାରୁଥିବାର ଅବସରକୁ ପାଇପାରୁ। ପରମେଶ୍ୱର ଏପରି କହିନଥିଲେ କି? ମାତ୍ର ଆମମାନଙ୍କର ଦିନ ଗୁଡାକ ଅତି ଶୀଘ୍ର ଶେଷ ହୋଇଯିବ। ସେ କହିଥିଲେ, ଆରେ ବା ଭାଇ ବ୍ରହ୍ମାଣ୍ଡ, ମୁଁ ତ ସେ କଥାକୁ ଆଦୌ ଚିନ୍ତା କରିନଥିଲି। ଦେଖନ୍ତୁ, ଆପଣଙ୍କ ସ୍ଥିତିଟି ସେଇଠାରେ ରହିଛି। ଦେଖନ୍ତୁ, ଆମମାନେ ଯୁଗାନ୍ତ ସମୟରେ ଆସି ଉପସ୍ଥିତ। ଜାଗତିକ ମନା ସଂସାର, ଜାଗତିକ ମନା ମଣ୍ଡଳୀ, ଏହା ଆପଣଙ୍କ ଶେଷ ଦଶାରେ ଉପସ୍ଥିତ। ଏହା ଯେ ମଣ୍ଡଳୀ ଗୁଡାକର ସଂଘ ମଧ୍ୟରେ କିପରି ଭାବରେ ଅଗ୍ରସର କରି ଯାଉଅଛି ସେ କଥାକୁ ଲକ୍ଷ୍ୟ କରନ୍ତୁ। ସଂଯୁକ୍ତ ଭାତୃଗଣ ସେମାନଙ୍କ ମଧ୍ୟକୁ ଚାଲିଗଲେ, ପେଣ୍ଟିକୋଷ୍ଟ ଗଣ ସେମାନଙ୍କ ମଧ୍ୟରେ ଅଛନ୍ତି, ସେମାନଙ୍କ ମଧ୍ୟରୁ ବାକି ସଂଗଠନ ସବୁ ଆପଣମାନଙ୍କୁ ତହିଁରେ ଏକତ୍ରିତ କରି ପକାଉଛନ୍ତି। ଆପଣମାନେ ତାହାକୁ ଲକ୍ଷ୍ୟ କରନ୍ତୁ, ସେହି କିରାଣିଆମାନଙ୍କୁ ଦେଖନ୍ତୁ, ଏସୋର ସେହି ସବୁ ଆତ୍ମାରେ ସେମାନେ ଯୁଗ ଯୁଗ ଧରି ଅଗ୍ରସର କରି ଆସନ୍ତି। ପ୍ରତ୍ୟେକ ଧର୍ମ ପୁଣି ସଂଘବଦ୍ଧ ଦଳ ସ୍ୱୟଂରୁ ଜଗତ ସହିତ ଆବଦ୍ଧ ଅଟନ୍ତି, କୌଣସି ପ୍ରକାରେ ଆତ୍ମିକ ବୁଝାମଣାର ଭାବନା ନାହିଁ। ଜୟ କରିବାକୁ ଆଦୌ ସକ୍ଷମ ନୁହନ୍ତି, ଈଶ୍ୱରଙ୍କ ମନୋନୀତ ଗଣ ଆଦୌ ନୁହନ୍ତି, ଆହୁତ ହୋଇଥିବା ପୁଣି ପୃଥକୀକୃତ ହୋଇଥିବା ଗୋଷ୍ଠୀ ସେମାନେ ଆଦୌ ନୁହନ୍ତି। ଓହୋ, ଏହାକୁ ମୁଁ ଯଦି କେବଳ ପରିଚିତ କରାଇପାରନ୍ତି, ଯେତେବେଳେ କି ମୁଁ ଏହାକୁ କେବଳ କୌଣସି ପ୍ରକାରେ ହେଲି ଆଗକୁ ବଢାଇ ଦେଇପାରନ୍ତି, ସେମାନେ ଏହାକୁ ବୁଝନ୍ତି ନାହିଁ। ସେମାନେ ଚକ୍ଷୁ ଲାଭ କରିଛନ୍ତି ସତ, ମାତ୍ର ସେମାନେ ଏହାକୁ ଦେଖିପାରନ୍ତି ନାହିଁ। କର୍ଣ୍ଣ ଗୁଡାକୁ ଲାଭ କରିଛନ୍ତି ସତ, ମାତ୍ର ଶୁଣିପାରନ୍ତି ନାହିଁ। ଓହୋ, ଆତ୍ମାରେ ଏତେ ଶିଥିଳତାପଣକୁ ଆମେ କାହିଁକି ହାସଲ କରି ରହିଅଛୁ? ଆଉ ଏହାକୁ ଶ୍ରବଣ କରନ୍ତୁ, ପ୍ରତ୍ୟେକ ବିଷୟ ଏହାର ଶେଷ ଅବସ୍ଥାରେ ଆସି ଉପସ୍ଥିତ ହୋଇସାରିଛି। ତତ୍ପରେ ଆତ୍ମିକ ରୂପୀ ମଣ୍ଡଳୀଟି ମଧ୍ୟ ଆପଣଙ୍କ ଶେଷ ଅବସ୍ଥାରେ ଆସି ପହଞ୍ଚିଛି। ସେ ଆପଣଙ୍କ ଶେଷ ସମୟର ଆଳକୁ ଅଗ୍ରସର କରୁଅଛି। ହେ ଈଶ୍ୱର, ସୁଦୂରବର୍ତ୍ତୀ ଦିନ ଗୁଡାକୁ ଫେରି ଦେଖନ୍ତୁ, ଯେତେବେଳେ ସେ ଲୁଥରଙ୍କ ସହିତ ଆରମ୍ଭ କରିଥିଲା, ଆତ୍ମିକବାଦକୁ ଦୋହଲାଇ ଧୂଳିସାତ କରିଥିଲା, ତତ୍ପରେ ୱେସ୍ଲିଙ୍କ ସହିତ ଉପସ୍ଥିତ ହେଲା, ପବିତ୍ରୀକରଣ ଆଡ଼କୁ ଧାବମାନ ହେଲା, ତତ୍ପରେ ପେଣ୍ଟିକସ୍ ସହିତ ଆସିଲା, ପୁଣି ପବିତ୍ର ଆତ୍ମାଙ୍କୁ ପରିଚିତ କଲା, ପୁଣି ଯେତେବେଳେ ଯୁଗାନ୍ତ ସମୟ ଆସି ଉପସ୍ଥିତ, ଖ୍ରୀଷ୍ଟଙ୍କର ଆତ୍ମା ଅବିକଳ ରୂପେ ମଣ୍ଡଳୀ ମଧ୍ୟରେ ଅବସ୍ଥାନ କରନ୍ତି, ପୁଣି ଏହା ସେହି ସମାନ ଧରଣର କର୍ମ ଗୁଡାକୁ କରୁଛନ୍ତି ଯାହାକୁ ସେ କରିଥିଲେ। ଅବିକଳ ଭାବରେ ଆପଣଙ୍କ ମସ୍ତକକୁ ପୁନର୍ବାର ଫେରିଛନ୍ତି। ମଣ୍ଡଳୀ ପୁଣି ଖ୍ରୀଷ୍ଟଙ୍କ ସଭାସ ନିମନ୍ତେ ପ୍ରସ୍ତୁତ ହୋଇଅଛି, ଆଉ ପ୍ରଭୁ ଯୀଶୁଙ୍କର ଆଗମନ କରିବା ନିମନ୍ତେ, ପୁଣି ମୃତଗଣଙ୍କ ପୁନରୁତ୍ଥାନ ନିମନ୍ତେ ପ୍ରସ୍ତୁତ ହୋଇ ରହିଅଛି। ଆମ୍ଭେମାନେ ଶେଷ ସମୟରେ ଆସି ଉପସ୍ଥିତ ହୋଇସାରିଛୁ। ଯୀଶୁ ସେପରି ହିଁ କହିଥିଲେ, ସଦମର ଦିନମାନଙ୍କରେ ଏହା ଯେପରି ଥିଲା, ମନୁଷ୍ୟ ପୁତ୍ରଙ୍କ ଆଗମନ ସମୟରେ ଠିକ୍ ସେପରି ହେବ। ଆପଣ ଏହାକୁ ବୁଝନ୍ତି କି? ଜାଗତିକ ମାନା ମଣ୍ଡଳୀ ଆଡ଼କୁ ଫେରି ଦେଖନ୍ତୁ, ସେମାନେ ଯେ କେଉଁ ଆଡ଼କୁ ଅଗ୍ରସର କରି ଯାଉଅଛନ୍ତି ତାହାକୁ ଲକ୍ଷ୍ୟ କରନ୍ତୁ, ଆହୁରି ଅଧିକରୁ ଅଧିକ ଦୂରକୁ ପଳାୟନ କରୁଛନ୍ତି। ଆତ୍ମାରେ ଭରପୁର ଥିବା ମଣ୍ଡଳୀକୁ ଫେରି ଅନାନ୍ତୁ, ଆପଣଙ୍କ ଛୋଟକାଟ ସକଳ ପ୍ରକାର ମୂର୍ଖତାକୁ ଅସ୍ଥିର କରି ପକାଉଛନ୍ତି, ଆତ୍ମାରେ ଉନ୍ନତିର ଆଳକୁ ବଢ଼ୁଛନ୍ତି। ଅବଶ୍ୟ ସଂଖ୍ୟାରେ ସେମାନେ ଅତି ଅଳ୍ପସଂଖ୍ୟକ ଅଟନ୍ତି, ଆତ୍ମାରେ ଆସକ୍ତ ହେଉଛନ୍ତି, କିନ୍ତୁ ଏପରି ଏକ ସ୍ଥାନ ଆଡ଼କୁ ଅଗ୍ରସର ହେଉଛନ୍ତି, ଯେତେବେଳେ ଏହା ଏପରି ଏକ ସ୍ଥାନରେ ଆସି ପହଞ୍ଚିଛି ଯେଉଁ ସ୍ଥାନରେ ପବିତ୍ର ଆତ୍ମାଙ୍କର ସଞ୍ଚାରଣ ଶକ୍ତିଟି ଏହାର ଠିକ୍ ମଧ୍ୟରୁ ଚାଳିତ ହେଉଛନ୍ତି, ତାଙ୍କର ଇଚ୍ଛାନୁସାରେ କାର୍ଯ୍ୟ କରୁଛନ୍ତି, ତାର ପ୍ରଭୁଙ୍କୁ ଗ୍ରହଣ କରିବାକୁ ମଣ୍ଡଳୀ ପ୍ରସ୍ତୁତ, ତାର ପ୍ରଭୁଙ୍କୁ ଆଦରି ନେବାକୁ ମଣ୍ଡଳୀ ପ୍ରସ୍ତୁତ ଅଟେ। ପୁଣି ସେମାନଙ୍କ ବ୍ୟତୀତ ଅନ୍ୟମାନେ ସାଙ୍ଗଠନିକ ହୋଇସାରିଛନ୍ତି, ଜଗତ ମଧ୍ୟକୁ ଫେରି ଯାଉଛନ୍ତି, ବିଭିନ୍ନ ଦଳରେ ବିଭାଜିତ ହୋଇଛନ୍ତି, ସଂଗଠିତ ଆଡ଼କୁ ଫେରି ଯାଉଛନ୍ତି। ସେହି ସଂଘର ଏକମାତ୍ର ମସ୍ତକ କ୍ୟାଥୋଲିକ ବାଦର ଅଧୀନକୁ ଅଗ୍ରସର କରି ଯାଉଅଛନ୍ତି। ତତ୍ପରେ ପଶୁର ନିମନ୍ତେ ଏକ ମୂର୍ତ୍ତି ନିର୍ମାଣ ନିର୍ମିତ ହେଲା, ଏକ ପ୍ରତିମୂର୍ତ୍ତି ନିର୍ମାଣ କରାଗଲା, କିଛିଟା ଠିକ୍ ଏହାରି ପରି ମଣ୍ଡଳୀର ସଂଘଟି କ୍ୟାଥୋଲିକ ବାଦ ସହିତ ମିଶି ଗଠିତ ହେଲା। ଏମାନେ ଉଭୟ ଏକତ୍ରିତ ଭାବେ ରହିଛନ୍ତି, ଏକାଠି କାର୍ଯ୍ୟ କରନ୍ତି, ପଶୁର ସହିତ କିମ୍ବା ତାର ପ୍ରତିମୂର୍ତ୍ତି ସହିତ କିଏ ଯୁଦ୍ଧ କରିପାରେ? ନିଶ୍ଚିତ ରୂପେ ନୁହେଁ। ପ୍ରତ୍ୟେକ ଘଣ୍ଟା ଧରି ଆମମାନେ ଏହାରି ଉପରେ କିପରି ଅଗ୍ରସର ହୋଇପାରନ୍ତେ? ବର୍ତ୍ତମାନ ମୋତେ ଏହା ଆପଣମାନଙ୍କୁ କହିବାକୁ ଦିଅନ୍ତୁ, ତତ୍ପରେ ଶେଷ କରିବାକୁ ଏହା ଉପଯୁକ୍ତ ସମୟ ଦେବ, ଏହା ହିଁ ଅଟେ। ମୁଁ ପାଇଛି, ମୁଁ ଆପଣମାନଙ୍କୁ କହିଥିଲି ଯେ ଏହା ଖୁବ୍ ବିଳମ୍ବର ସମୟ ହେବାକୁ ଯାଉଥିଲା। ମୁଁ ତ ଅଧିକ ଆଘାତ ପାଉଥିବା ନ୍ୟାୟ କେବଳ ଅନୁଭବ କରେ, ଏପରିକି ପରମେଶ୍ୱର ଏହିସବୁ କଥାକୁ ଯେତେବେଳେ କହିଲେ ସେ କହିଥିଲେ, ସେମାନଙ୍କୁ କହିଦିଅ, ଏହା ପ୍ରକାଶ୍ୟରେ କୁହ, ତୁମ୍ଭେ ଆପଣଙ୍କ ନିରବତାରେ ଆଉ ରୁହ ନାହିଁ, ଏହା ସେମାନଙ୍କୁ ଦେଖାଅ। ଯଦି ସେମାନେ ଏହାକୁ ଗ୍ରହଣ ନ କରନ୍ତି ତେବେ ସେମାନଙ୍କ ରକ୍ତପାତର ଦୋଷ ତୁମ୍ଭର ମସ୍ତକ ଉପରେ ବର୍ତ୍ତିବ ନାହିଁ। ସମୟଟି ଏହିଠାରେ ଉପସ୍ଥିତ, ସମୟଟି ନିକଟବର୍ତ୍ତୀ, ଏହାର ସବୁକିଛି ବିଷୟ ଶିରୋମଣି ଆଡ଼କୁ ଅଗ୍ରସର କରୁଅଛି। ଜଗତଟି ଆପଣଙ୍କ ଶେଷ ସମୟରେ ଆସି ଉପସ୍ଥିତ ହୋଇସାରିଛି, ସକଳ ଯୁଦ୍ଧ ଆପଣଙ୍କ ଚରମ ଦଶାକୁ ଆସି ପହଞ୍ଚି ସାରିଛି, ଆପଣ ଆଉ କୌଣସି ଯୁଦ୍ଧର ଆଶଙ୍କାକୁ ପାଇପାରନ୍ତି ନାହିଁ। ଯଦି ବା ଆପଣ ଯୁଦ୍ଧର ଆଶଙ୍କାକୁ ପାଇଛନ୍ତି, ଏହା ହେବ ନାହିଁ, କେବଳ ପ୍ରଥମ ଜଣକ ବନ୍ଧୁକର ଘୋଡ଼ାକୁ ଟାଣିଥାଏ ତାହା ହିଁ ଏହା ଅଟେ। ରାଜନୀତି ଗୁଡାକ ଏହା ତ ନିର୍ମୂଳ ହୋଇପଡ଼ିଛି, ପୁଣି ଦୁର୍ନାମୀ ହୋଇପଡ଼ିଛି। ଜଗତର ମଣ୍ଡଳୀଟି ମେଥୋଡିଷ୍ଟ, ବ୍ୟାପ୍ଟିଷ୍ଟ, ପ୍ରେସବିଟେରିଆନ, ପେଣ୍ଟିକଷ୍ଟାଲ ଆଦି ଅଟନ୍ତି। ଏହା ତ ଏକ ଘୁଷୁରୀ ଆବର୍ଜନାମୟ ସ୍ଥାନ, ପୁଣି କୁକୁର ଆପଣଙ୍କ ବାନ୍ତି ଆଡ଼କୁ ଫେରିଯିବାର ଅବସ୍ଥା ପରି ଅଟେ, ତାହା ହିଁ ନିରାଟ ସତ୍ୟ କଥା ଅଟେ। ସେମାନେ ମଧ୍ୟରୁ ପ୍ରତ୍ୟେକ ଜଣ ତାହା ହିଁ ଅଟନ୍ତି, ଏକ ମଣ୍ଡଳୀ ଯାହାକି ମନୋନୀତ ଅଟେ, ସେପରି ଧର ଏକ ଦୁର୍ନାମୀ ସ୍ଥାନରୁ ବାହାରି ଆସିବାକୁ ଈଶ୍ୱର ତାହାକୁ ଆହ୍ୱାନ ଦିଅନ୍ତି, ତାହା ବାସ୍ତବରେ ସତ୍ୟ କଥା। ଏସବୁ ସେମାନେ କହିଥିଲେ ଆମେମାନେ ମଣ୍ଡଳୀ ଅଟୁ, ମୁଁ ସେ କଥାକୁ ଆଦୌ ସନ୍ଦେହ କରେ ନାହିଁ। ଯାକୁବ ମଧ୍ୟ ଏସବୁ ଏସବୁଙ୍କର ପିତା ଥିଲେ, ତାହା ସତ୍ୟ କଥା ଅଟେ। ତେଣୁ କିନ୍ତୁ ଏପରି ଅଟେ, ଇସହାକ ଏସବୁଙ୍କର ପିତା ଥିଲେ, ପୁଣି ତାଙ୍କ ସହିତ ଯାକୁବ ତାଙ୍କର ଭାଇ ଥିଲେ। ମାତ୍ର ଜଣେ ଦେଷ୍ଠାଧିକାରକୁ ପାଇଲେ, ମାତ୍ର ଅନ୍ୟ ଜଣଙ୍କ ଏହାକୁ ତୁଚ୍ଛ ଜ୍ଞାନ କଲେ। ଜଣେ ଶୁଣିଲେ, ଚିହ୍ନିଲେ, ପୁଣି କାର୍ଯ୍ୟ କଲେ। ଅନ୍ୟ ଜଣ କହିଲେ, ଓ ଯେତେ ଦିନ ପର୍ଯ୍ୟନ୍ତ ମୁଁ ଆରାଧନାଳୟକୁ ଯାଏ, ପୁଣି ଯାହା ଉଚିତ ତାହାକୁ କରେ। ଏହା କିପରି ଧରଣର ଭିନ୍ନତାକୁ ଉତ୍ପନ୍ନ କରିଥାଏ, ଆପଣଙ୍କ ସ୍ଥିତିର ପରିଚୟ ସେଇଠାରେ ରହିଛି। ବର୍ତ୍ତମାନ ଶେଷ କରୁଥିବା ସମୟରେ ତେବେ ତ ମୁଁ ଏହାକୁ କହେ, ଗୋଟିଏ ମାତ୍ର ଅଧିକା ମନ୍ତବ୍ୟକୁ କହେ। ଗୋଟିଏ ପ୍ରକୃତ ମଣ୍ଡଳୀକୁ ଏତେବେଳେ ଜୀବିତ ରହିବାକୁ ଅନେକ ଗୁଡ଼ିଏ ବିଷୟ ରହିଛି, ଓ ଏ ପ୍ରକୃତ ମଣ୍ଡଳୀ ପାଇଁ ଏହା ଉଲ୍ଲସିତ ହେବାର ସମୟ ଅଟେ। ଯେତେବେଳେ ଆପଣ ନିଜର ଅନ୍ତର ମଧ୍ୟରେ ବୁଝନ୍ତି ଯେ ଆପଣ ମୃତ୍ୟୁରୁ ପାର ହୋଇ ଜୀବନ ମଧ୍ୟରେ ପ୍ରବେଶ କରିଛନ୍ତି, ଯେତେବେଳେ ଆପଣ ନିଜ ମଧ୍ୟକୁ ଲକ୍ଷ୍ୟ କରନ୍ତି ଆଉ ଦେଖନ୍ତି, ନିଜର ଜୀବନକୁ ଲକ୍ଷ୍ୟ କରନ୍ତି ଆଉ ଜାଣନ୍ତି ଯେ ଜଗତର ସକଳ ପ୍ରକାର ବିଶ୍ୱାସକ୍ତ ବସ୍ତୁ ଦୂରେଇ ଯାଇଛି, ଅର୍ଥାତ୍ ଆପଣ ଏକ ନୂତନ ସୃଷ୍ଟି ହୋଇସାରିଛନ୍ତି, ଏହା ଆପଣଙ୍କ ପାଇଁ ଉଲ୍ଲସିତ ହେବାର ସମୟକୁ ଆଣିଦିଏ। ଏତେବେଳେ ଶ୍ରବଣ କରନ୍ତୁ, ଶେଷ କରୁଥିବା ସମୟରେ ନିକଟବର୍ତ୍ତୀ ହୋଇ ଶ୍ରବଣ କରନ୍ତୁ। ଆପଣ ଯେ ଅତିକ୍ରମ କରି ସାରିଛନ୍ତି, ଆପଣଙ୍କ ଜୀବନ ଏହାକୁ ପ୍ରମାଣ କରେ। ସେମାନଙ୍କ ଫଳ ଗୁଡ଼ାକ ଦ୍ୱାରା ତୁମମାନେ ସେମାନଙ୍କୁ ଚିହ୍ନିବ। ଆପଣଙ୍କର ସକଳ ପ୍ରକାରର ମନୋଭାବ ଖ୍ରୀଷ୍ଟ ଅଟନ୍ତି, ଯେ କୌଣସି ମୁହୂର୍ତ୍ତରେ ପାଖକୁ ଆସିବା ନିମନ୍ତେ ଆପଣ ତାଙ୍କ ପାଇଁ ଅପେକ୍ଷା କରି ରହିଛନ୍ତି। ଆପଣ ଆତ୍ମାରେ ଗମନାଗମନ କରନ୍ତି, ଆପଣ ତାଙ୍କୁ ସ୍ନେହ କରନ୍ତି, ଆପଣଙ୍କ ମଧ୍ୟ ଦେଇ ତାଙ୍କୁ କାର୍ଯ୍ୟ କରୁଥିବା ବିଷୟକୁ ଆପଣ ଦେଖନ୍ତି। ଆପଣ ଯାହା କିଛି କରିବାକୁ ଅଭିଳାଷ ରଖନ୍ତି ସେପରି କୌଣସି ବିଷୟ ନୁହେଁ, କିନ୍ତୁ ସେ ତ ଏହାକୁ କେବଳ ସାଧନ କରନ୍ତି, ସ୍ୱୟଂ ସେପରି କରନ୍ତି। ଓହୋ, କିପରି ଘଡ଼ିସନ୍ଧିର ମୁହୂର୍ତ୍ତ! ସେହି ଚିତ୍ରକାର ଜଣଙ୍କ ଯିଏକି ରୋମ୍କୁ ଯାଇଥିଲେ, ତାଙ୍କରି କଥାକୁ ମୋତେ ମନେ ପକାଇ ଦିଏ। ଜଣେ ଯୁବକ ବ୍ୟକ୍ତି ସେ ଥିଲେ, ଜଣେ ଚିତ୍ରକାର ରୂପେ ପରିଚିତ ହେବା ଉପଲକ୍ଷେ ସେଠାକୁ ଶିକ୍ଷା ଲାଭ କରିବାକୁ ଯାଇଥିଲେ। ସେମାନେ ତାଙ୍କଠାରେ ଲକ୍ଷ୍ୟ କରି ପାଇଥିଲେ, ସେ ତ ଅନ୍ୟ ସବୁ ଆମେରିକୀୟ ପୁଅ ଝିଅମାନଙ୍କଠାରୁ ସମ୍ପୂର୍ଣ୍ଣ ରୂପେ ଭିନ୍ନ ଧରଣର ଥିଲେ। ତତ୍ପରେ ଚିତ୍ରକାରମାନଙ୍କ ଉଦ୍ଦେଶ୍ୟରେ ଯାହା କିଛି ଯୋଗ୍ୟତା ସେଠାରେ ପରିଲକ୍ଷିତ ହେଲା, ସେ ସବୁରୁ ସେ ସମ୍ପୂର୍ଣ୍ଣ ରୂପେ ପୃଥକ ଥିଲେ। ପୁଣି ଜଗତର ଅନ୍ୟାନ୍ୟମାନଙ୍କଠାରୁ ମଧ୍ୟ ଭିନ୍ନ ଆଚରଣ ବିଶିଷ୍ଟ ଥିଲେ। ଏହି ଗୋଟିଏ ମାତ୍ର ଯୁବକ ବ୍ୟକ୍ତି ଅତି ଅଲଗା ଧରଣର ଥିଲେ, ସେ ଅତି ଉତ୍ତମ ଚରିତ୍ରବାନ ପୁରୁଷ ଥିଲେ। ପୁଣି ସେମାନେ ଏହା ଲକ୍ଷ୍ୟ କରିଥିଲେ, ଅନ୍ୟମାନେ ସେମାନେ ଜାକ୍ଜମକ ପୂର୍ବକ ଭୋଜିର ମହୋତ୍ସବ ଗୁଡାକୁ ଉପଭୋଗ କରୁଥିଲେ, ପୁଣି ସେଠାରେ ଆସି ଉପସ୍ଥିତ ହେଉଥିଲେ। ସେମାନେ ରୋମ୍ରେ ଯେପରି କାର୍ଯ୍ୟକୁ କରନ୍ତି ଠିକ୍ ସେପରି, ପୁଣି ସେମାନେ କରିପାରିବା ଭଳି କେବଳ ମାତାଲ ହୋଇ ରହୁଥିଲେ। ମୁଁ ସ୍ୱୟଂ ସେଠାକୁ ଯାଇଛି, ପୁଣି ଏହାକୁ ଦେଖିଛି। ପୁରୁଷଗଣ ପୁଣି ନାରୀଗଣ ରାଜରାସ୍ତାକୁ ବାହାରି ଆସନ୍ତି, ପୁଣି କରି ଚାଲନ୍ତି, ଏପରିକି ପାର୍କ ଗୁଡାକର ମଧ୍ୟରେ ସ୍ତ୍ରୀ ସଙ୍ଗମର କାମାସକ୍ତ କାର୍ଯ୍ୟ ପାର୍କ ଗୁଡାକ ମଧ୍ୟରେ ଖୋଲା ଆକାଶ ତଳେ ଅକ୍ଲେଶରେ ଚାଲିଥାଏ। କୌଣସି ମର୍ଯ୍ୟାଦାକୁ ସମ୍ମାନ ଦିଆଯାଏ ନାହିଁ। ଇଂଲଣ୍ଡ ମଧ୍ୟ ସେପରି ଅଟେ, ସେଗୁଡାକ ମଧ୍ୟରୁ ବାକି ସ୍ଥାନ ଗୁଡାକ ସୁଦ୍ଧା ତଦ୍ରୁପ ଅଟନ୍ତି। ବୁଝନ୍ତି ତ, ତାହାର ଆଂଶିକ ଉଣା ଜଘନ୍ୟତା ଏଠାରେ ନାହିଁ। ଏଠାରେ ମଧ୍ୟ ସମାନ ଧରଣର ବିଷୟ ଦେଖିବାକୁ ମିଳେ, ଅତି ଜଘନ୍ୟ ଧରଣର ଅବସ୍ଥା ଏଠାରେ ମଧ୍ୟ ରହିଛି। ଏଠାରେ କିଛି କାଂଶରେ ତାହା ଗୋପନୀୟ ଅବସ୍ଥାରେ ରହିଛି। ପୋଲିସର ସୂଚନା ପୁଣି ଅନ୍ୟାନ୍ୟ ବ୍ୟବସ୍ଥା ଯୋଗୁଁ ଏହା କେବଳ ଲୁକ୍କାୟିତ ଅବସ୍ଥା ରହିଛି। ଏତେବେଳେ ଅବସ୍ଥାଟି ଅତି ଭୟାନକ ଜନକ ଅଟେ। ଆଚ୍ଛା, ଏହି ଯୁବକ ବ୍ୟକ୍ତି ଜଣକ ସେ ଆପଣଙ୍କୁ ଏହି ସବୁରୁ ଦୂରେଇ ରଖିଥିଲେ। ସେମାନେ ଆପଣଙ୍କ ଭୋଜି ଉତ୍ସବ ଗୁଡାକୁ ଯେତେବେଳେ ଯାଆନ୍ତି, ସେ ସେମାନଙ୍କୁ ଯିବା ପାଇଁ ଦିଏ। ମାତ୍ର ଜଣେ ଚିତ୍ରକାରିତା ହୋଇ ଗଢ଼ିଉଠିବା ପାଇଁ ସେ ଅଧ୍ୟୟନରତ ହୋଇ ରହିଥାଏ। ତେଣୁ ଏକଦା ଜଣେ ପ୍ରବନ୍ଧକ, ଯିଏକି ଜଣେ ଖ୍ରୀଷ୍ଟିଆନ ବ୍ୟକ୍ତି ଥିଲେ, ସେ ମ୍ୟୁଜିୟମ ନିକଟବର୍ତ୍ତୀ ଇଲାକାରେ ଥିଲେ, ସେ ଆର୍ଟ ଗ୍ୟାଲେରୀକୁ ଚାରିପାଖରୁ ବୁଲି ଦେଖୁଥିଲେ। ସେ କହିଥିଲେ ଆସୁ, ଆମେ ଟିକେ ଚଲାବୁଲା କରିବା। ହେ ପୁତ୍ର, ବୁଲାବୁଲି କରିବା, ଆସୁ ଉଭୟ ଟିକେ ଚଲାବୁଲା କରିବା, କିଛି ସମୟ ପାଇଁ ମୁଁ ତୁମ ସହିତ କଥାବାର୍ତ୍ତା କରିବି। ସେ କହିଥିଲା, ଖୁବ୍ ଭଲ କଥା। ସୁତରାଂ ସେମାନେ ଚଳାବୁଲା କରି ଅଗ୍ରସର ହେଲେ, ଏକ ପାହାଡ଼ ଉପରକୁ ଚଢ଼ିବାରେ ଲାଗିଲେ। ପୁଣି ସେମାନେ ଉଭୟ ନିଜ ନିଜର ହାତକୁ ପଛକୁ କରି ପାହାଡ଼ ଉପରକୁ ଚଢ଼ିବାକୁ ଲାଗିଲେ। ସୂର୍ଯ୍ୟ ଅସ୍ତ ହେଉଥିଲା। ଆଉ ସେହି ବୃଦ୍ଧ ବ୍ୟକ୍ତି ଜଣଙ୍କ ସେହି ଯୁବକ ଚିତ୍ରକରଙ୍କୁ ପଚାରିଲେ,
ସେ ପଚାରିଥିଲେ ପୁତ୍ର ତୁମେ ଜଣେ ଆମେରିକୀ ଅଟ କି ସେ କହିଥିଲେ ହଁ ମୁଁ ଅଟେ ସେ କହିଥିଲେ ଚିତ୍ରକାରିତା ପରେ ଆପଣଙ୍କର ଅଧ୍ୟୟନ କରିବା ପାଇଁ ତୁମେ ଏଠାକୁ ଆସିଅଛ ମୁଁ ଏପରି ଅନୁମାନ କରେ ଯେ ତୁମେ ଆପଣା ଜୀବନର କର୍ମପନ୍ଥାଙ୍କୁ ଜଣେ ଚିତ୍ରକାର ରୂପେ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଅଛ ସେ କହିଥିଲେ ମହାଶୟ ତାହାରି ଉପରେ କାର୍ଯ୍ୟରତ ହେବାକୁ ମୁଁ ଯୋଜନା କରୁଅଛି କହିଥିଲେ ତୁମେ ଜଣେ ଖ୍ରୀଷ୍ଟିଆନ ଅଟ ଏପରି ମୁଁ ଅନୁମାନ ଲଗାଏ ଯୁବକ ବ୍ୟକ୍ତିଟି କହିଥିଲେ ହଁ ମୁଁ ଜଣେ ଖ୍ରୀଷ୍ଟିଆନ ଅଟେ ସେ କହିଥିଲେ ଭଲ କଥା ଗୋଟିଏ ମାତ୍ର ଏପରି କିଛି କଥା ଯାହାକୁ ମୁଁ ତୁମକୁ ପଚାରିବି ମୁଁ ଏହାକୁ ଅନ୍ୟମାନଙ୍କୁ ସୁଦ୍ଧା ପଚାରି ସାରିଛି ସେମାନେ ମଧ୍ୟ ଯେ ଖ୍ରୀଷ୍ଟିଆନ ଅଟନ୍ତି ଏପରି ବିଷୟ ସେମାନେ କହନ୍ତି ସେ ପଚାରିଥିଲେ ଏପରି କଣ ବିଷୟ ରହିଛି ଯାହାକି ତୁମ୍ଭକୁ ଏତେ ଭିନ୍ନ ରୂପେ ପ୍ରସ୍ତୁତ କରେ ଏପରି କଣ ବିଷୟ ରହିଛି ଯାହାକି ତୁମ୍ଭକୁ ଆମେରିକାର ବାକି ପୁଅମାନଙ୍କଠାରୁ ପୁଣି ଝିଅମାନଙ୍କଠାରୁ ଭିନ୍ନ ରୂପେ ପରିଚିତ କରାଏ ଏପରି କଣ ବିଶେଷ ରହିଛି ଯାହାକି ତୁମ୍ଭକୁ ଏତେ ଅଧିକ ରୂପେ ଭିନ୍ନ କରି ପ୍ରସ୍ତୁତ କରେ ତଥାପି ତୁମେ ସମସ୍ତେ କହିଥାଅ ଯେ ତୁମମାନେ ଖ୍ରୀଷ୍ଟିଆନ ଅଟ ବୋଲି ସେ କହିଥିଲେ ମହାଶୟ ସୂର୍ଯ୍ୟ ଯେ କିପରି ଢଙ୍ଗରେ ଅସ୍ତ ହେଉଅଛି ତାହା ଆପଣ ଦେଖନ୍ତି କି ସେ କହିଥିଲେ ମୁଁ ତାହା ଦେଖେ ତତ୍ପରେ ସେ କହିଥିଲେ ସମୁଦ୍ର ପାରିର ବହୁତ ଦୂରରେ ନୂତନ ଇଂଲଣ୍ଡର ଏକ ନିଶ୍ଚିତ ରାଜ୍ୟରେ ସେହି ରାଷ୍ଟ୍ରର ଏକ ନିଶ୍ଚିତ ସହରରେ ପୁଣି ସେହି ସହର ଏକ ନିଶ୍ଚିତ ଗୃହର ଏପରି ଜଣେ ଯୋଗ୍ୟ ଝିଅଟିଏ ଅଛି ଯାହାକୁ ମୁଁ ପ୍ରତିଜ୍ଞା କରି କହିଥିଲି ଯେ ମୁଁ ତା ପ୍ରତି ବିଶ୍ୱସ୍ତ ହେବି ସେ କହିଥିଲେ ମୋର ମସ୍ତିଷ୍କ ମଧ୍ୟରେ ତାହା ହିଁ ସବୁକିଛି ଅଟେ ଚିତ୍ରକାର ଉପରେ ମୋର ଅଧ୍ୟୟନଟିକୁ ମୁଁ ହାସଲ କରିବି ପୁଣି ସେହି ଝିଅଟିର ପାଖକୁ ଫେରିଯିବି ଯିଏ ମୋତେ ନିଷ୍ଠାର ସହିତ ପ୍ରେମ କରୁଅଛି ସେ କହିଥିଲେ ମୁଁ ଯାହା କିଛି କରେ ତାହା ହିଁ ସେହି ପନ୍ଥା ଅଟେ ଆହେ ଭାଇ ଆଉ ଭଉଣୀ ସେମାନେ ଆମ୍ଭମାନଙ୍କୁ ଯାହା କିଛି କହି ସମ୍ବୋଧନ କରନ୍ତି ତାହାକୁ ଆମମାନେ ଯେ କାହିଁକି ଭୃକ୍ଷେପ କରି ନଥାଉ ଏହା କରି ଆପଣମାନେ ସମ୍ଭବତଃ ଅତି ବିସ୍ମୟ ପ୍ରକାଶ କରୁଥିବେ ୟୁରୋଟରିକାର ସାନ୍ ଜୁଆନାରେ ସେଦିନ ହେଡ୍ଙ୍କ ସହିତ ମୁଁ ଠିଆ ହୋଇଥିଲି ସମୁଦ୍ର ମଧ୍ୟ ଦେଖୁଥିଲି ପୁଣି ଲକ୍ଷ୍ୟ କରୁଥିଲି ଯେ ପ୍ରାୟ ଅଧ ମାଇଲ ଦୂରରେ ପ୍ରବାଳ ପ୍ରାଚୀର ଦେହରେ ସେହି ବିରାଟ ଢେଉ ଗୁଡାକ ବାଡ଼େଇ ହେଉଥିଲେ ସେ କହିଥିଲେ ଏହିପରି ଭାବରେ ଉଦ୍ୟାନ ମଧ୍ୟରେ ଫ୍ଲାମିନ୍ ଗୁଡାକ ଚଳପ୍ରଚଳ କରୁଥାନ୍ତି ମୁଁ କହିଥିଲି ସେ କହିଥିଲେ ଭାଇ ବ୍ରହ୍ମ ଏହା ସ୍ୱର୍ଗ ପରିବୋଧ ହୁଏ ମୁଁ କହିଥିଲି କିନ୍ତୁ ଭାଇ ସେହି ସ୍ଥାନରେ ସମୁଦ୍ରର ଅବସ୍ଥାଟି ଶାନ୍ତ ଥିବ ମୁଁ କହିଥିଲି ସମୁଦ୍ର ଠିକ ପାରପାର୍ଶ୍ୱସ୍ଥ ଦୂରବର୍ତ୍ତୀ ସ୍ଥାନରେ ସେଠାରେ ଏପରି ଏକ ଯୋଗ୍ୟ ସ୍ଥାନ ରହିଅଛି ଯାହାକି ସ୍ୱର୍ଗ ବୋଲି ପରିଚିତ ଅଟେ ଏହି ସ୍ୱର୍ଗରେ ଏପରି ଜଣେ ସୁଯୋଗ୍ୟ ବ୍ୟକ୍ତି ଅଛନ୍ତି ଯିଏକି ଯୀଶୁ ନାମରେ ପରିଚିତ ଅଟନ୍ତି ଯିଏକି ଏକଦା ମୋର ସକଳ ପାପକୁ ବୋହି ନେଲେ ପୁଣି ମୁଁ ତାଙ୍କ ନିକଟରେ ପ୍ରତିଜ୍ଞା କରି କହିଥିଲି ଯେ ମୁଁ ତାଙ୍କ ପ୍ରତି ବିଶ୍ୱସ୍ତ ହୋଇ ବଞ୍ଚିବି ମୁଁ ସେହିସବୁ କାର୍ଯ୍ୟ କରିବି ଯାହାକୁ କରିବା ପାଇଁ ସେ ମୋ ପ୍ରତି ଇଚ୍ଛା କରିଥିଲେ ସେହି କାରଣରୁ ତାଙ୍କର ସୁସମାଚାର ପାଇଁ ମୁଁ ଆଦୌ ଲଜ୍ଜିତ ନୁହେଁ ଏହା ତ ପରିତ୍ରାଣ ନିମନ୍ତେ ଈଶ୍ୱରଙ୍କ ସାମର୍ଥ୍ୟ ଅଟେ ତାହା ହିଁ ସେ ବିଷୟ ଅଟେ ଯାହାକି ଜଣେ ଯୋଗ୍ୟ ଖ୍ରୀଷ୍ଟିଆନଙ୍କୁ ଭିନ୍ନ ରୂପେ ଜୀବିତ ରଖେ ସେ ଭିନ୍ନ ଅଟେ ଯେହେତୁ ସେ ଏପରି କିଛି ବସ୍ତୁକୁ ପାଇଅଛି ଯାହା ପାଇଁ ସେ ଭିନ୍ନ ରୂପେ ଜୀବନ ବିତାଏ ଆସନ୍ତୁ କିଛି କ୍ଷଣ ପାଇଁ ଆମମାନେ ନିଜ ନିଜର ମସ୍ତକକୁ ଅବନତ କରିବା ଆଜିର ପ୍ରାତଃକାଳର ମୋହର ନୈରାଶ୍ୟ ଭଳିଆ ବନ୍ଧୁଗଣ ଜୀବିତ ରହିବା ପାଇଁ ଆପଣ କିଛିଟା ଭିନ୍ନ ବିଷୟକୁ ଲାଭ କରିଛନ୍ତି କି ଏପରି କିଛି ବିଷୟ ଯାହାକି ଆପଣଙ୍କୁ ଜଗତରୁ ପୃଥକ କରି କାଢି ଆଣେ ଏପରି କିଛି ବିଷୟ ଯାହାକି ଜଗତରୁ ଅଧିକ କିଛି ବିଷୟ ଆପଣଙ୍କ ପାଇଁ ଅର୍ଥ କରିଥାଏ ଖ୍ରୀଷ୍ଟଙ୍କ ନିମନ୍ତେ ବଞ୍ଚିବା ପାଇଁ ଅର୍ଥ ପ୍ରକାଶ କରିଥାଏ ଆପଣ ତାହାକୁ ଯଦି ଲାଭ କରିନାହାନ୍ତି ତେବେ ଆପଣ ଏହାକୁ କାହିଁକି ବର୍ତ୍ତମାନ ଗ୍ରହଣ କରନ୍ତି ନାହିଁ କେବଳ ଆରାଧନାଳୟକୁ ଯାଆନ୍ତୁ ନାହିଁ ପୁଣି କହନ୍ତୁ ନାହିଁ ମୁଁ ଜଣେ ଉତ୍ତମ ବ୍ୟକ୍ତି ହେବାକୁ ଚାହେଁ ତାହାକୁ ଆଦୌ କରନ୍ତୁ ନାହିଁ ଆପଣ ଜଣେ ଖ୍ରୀଷ୍ଟିଆନ ହୋଇ ରହିବାକୁ ଚାହାନ୍ତି ଆପଣ ଆପଣଙ୍କ ହୃଦୟ ମଧ୍ୟ ଯଦି ସବୁବେଳେ କିଛି ବିଶେଷ ଭାବନା ରହିଆସିଛି ଆପଣଙ୍କୁ କହୁଅଛି ଯେ ଆପଣ ଆଦୌ ଠିକ୍ ନୁହନ୍ତି ମାତ୍ର ତୁମେ ଯେ ଠିକ୍ କୁହ ସେ କଥାଟି ମୁଁ ଚାହେଁ ଆପଣ ତ ସବୁବେଳେ ଏପରି ଜଣେ ଯୋଗ୍ୟ ବ୍ୟକ୍ତି ହେବାକୁ ଅଭିଳାଷ ରଖି ଆସିଥିଲେ ଯାହାକି ଆପଣ ବର୍ତ୍ତମାନ ନୁହନ୍ତି ତେବେ ତାହା ଯେ ପରମେଶ୍ୱର ଆପଣଙ୍କୁ ଡାକୁଛନ୍ତି ସେ କଥାକୁ ଆପଣ ବୁଝନ୍ତି ନାହିଁ କି ସେଥିରୁ ଆପଣଙ୍କର ଦୁଃଖକୁ ଫେରାନ୍ତୁ ନାହିଁ କାରଣ ଯଦି ଆପଣ ଥରେ ଆଲୋକ ଲାଭ କରିଛନ୍ତି ପୁଣି ସୁବିଧା ସୁଯୋଗକୁ ଲାଭ କରିଥିଲେ ଆଉ ଆପଣଙ୍କର ଶେଷ ଅବସର କାଳେ ଆପଣ ଏହାକୁ ଅସ୍ୱୀକାର କରିଥିଲେ ତେବେ ପାପର ନିମନ୍ତେ କୌଣସି ବଳିଦାନ ଅବଶିଷ୍ଟ ନଥାଏ
ଈଶ୍ୱର ସହିତ ସମ୍ପର୍କ ସ୍ଥାପନ କରି ଆଦୌ ରହନ୍ତୁ ନାହିଁ। ଯାହା କିଛି ହୋଇଯାଉ ପଛେ ଯାକୁବଙ୍କ ସହିତ ଗମନ କରନ୍ତୁ। ଏହା ଆପଣଙ୍କ ପାଇଁ ଯେତେ ମୂଲ୍ୟକୁ ଦାବି କରୁନା କାହିଁକି, ସେଥିରେ କିଛି ଯାଏ ଆସେ ନାହିଁ। ଯାକୁବଙ୍କ ସଙ୍ଗେ ଥାନ୍ତୁ। ଏହା ଆପଣଙ୍କର ଗୃହର ମୂଲ୍ୟକୁ ନେଇଯାଇପାରେ। ଏହା ଯଦି ଆପଣଙ୍କ ପାଇଁ ଆପଣଙ୍କ ଚାକିରିକୁ ନେଇଯାଏ। ଏହା ଆପଣଙ୍କ ସ୍ୱାମୀଙ୍କୁ ଯଦି ଆପଣଙ୍କଠାରୁ ଅଲଗା କରିନିଏ। ଏହା ଯଦି ଆପଣଙ୍କ ସ୍ତ୍ରୀଙ୍କୁ ଆପଣଙ୍କଠାରୁ ଦୂରେଇ ଦିଏ। ଏହା ଯଦି ଆପଣଙ୍କର ସନ୍ତାନ ସନ୍ତତିଗଣଙ୍କୁ ଆପଣଙ୍କଠାରୁ ଦୂରେଇ ଦିଏ। ଏହା ଯଦି ଆପଣଙ୍କଠାରୁ ଅନ୍ୟ ସବୁକିଛି ବିଷୟକୁ ନେଇଯାଏ, ତଥାପି ଜ୍ୟେଷ୍ଠାଧିକାରକୁ ହାସଲ କରନ୍ତୁ। ତାହା ହିଁ ଯାହାକି ଶ୍ରେଷ୍ଠ ବିଷୟ ବୋଲି ବିବେଚନା କରାଯାଏ। ଆଜିର ପାଠକାଳରେ ଏହାର ସମ୍ବନ୍ଧରେ ଆପଣ ଯଦି ସେପରି ଧରଣର ଅନୁଭବକୁ କରୁଥାନ୍ତି, ପୁଣି ଏହି ଜ୍ୟେଷ୍ଠାଧିକାରକୁ ହାସଲ କରିବାକୁ ଯଦି ଅନୁଭବ କରୁଥାନ୍ତି, ଏହା ମୁଁ ଆପଣଙ୍କୁ ଆଦୌ ଦେଇ ନ ପାରେ। ଈଶ୍ୱର ପାରନ୍ତି, ଆଉ ସେ ହିଁ ତ ସେହି ଜଣଙ୍କ ଅଟନ୍ତି ଯିଏକି ଆପଣଙ୍କ ସହିତ କଥାବାର୍ତ୍ତା କରୁଛନ୍ତି। ଆପଣ ନିଜର ହାତକୁ କେବଳ ଉପରକୁ ଉଠାଇବେ କି, ଆଉ କହିବେ, ଭାଇ ବ୍ରାହ୍ମ ମୋ ପାଇଁ ପ୍ରାର୍ଥନା କରନ୍ତୁ, ସେ ଜ୍ୟେଷ୍ଠାଧିକାରକୁ ମୁଁ ଆବଶ୍ୟକ କରେ। ଆପଣଙ୍କୁ ଈଶ୍ୱର ଆଶୀର୍ବାଦ କରନ୍ତୁ। ପ୍ରତ୍ୟେକ ସ୍ଥାନର ଆରପାର ପର୍ଯ୍ୟନ୍ତ ଈଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ସେହି ଜ୍ୟେଷ୍ଠାଧିକାରକୁ ମୁଁ ଆବଶ୍ୟକ କରେ, ଏପରି ବିଚାର ପୋଷଣ କରନ୍ତୁ। ଆମ୍ଭମାନଙ୍କର ସ୍ୱର୍ଗସ୍ଥ ପିତା, ଅତି ମହତ୍ ପୁଣି ପବିତ୍ର ପରମେଶ୍ୱର, ମୁଁ ଆପଣଙ୍କୁ ଧନ୍ୟବାଦ ଦିଏ ଆପଣଙ୍କ ସକଳ ପ୍ରକାର ଉତ୍ତମତା ଆଉ କରୁଣା ପାଇଁ, ଯାହାକି ଆପଣ ମନୁଷ୍ୟ ସନ୍ତାନମାନଙ୍କୁ ସେମାନଙ୍କ ପୁତ୍ରଗଣଙ୍କୁ ଆଉ କନ୍ୟାଗଣଙ୍କୁ ଦାନ କରିଛନ୍ତି, ସେଥିପାଇଁ ଧନ୍ୟବାଦ ଦିଏ। ତତ୍ପରେ ଆମ୍ଭେମାନେ ଯୁଗାନ୍ତ ସମୟରେ ଅବସ୍ଥାନ କରୁଅଛୁ, ଏହାକୁ ହୃଦବୋଧ କରୁଥିବାରୁ କୌଣସି ବିଷୟ ଆଉ ଦୀର୍ଘଜୀବୀ ହୋଇ ରହି ନପାରେ। ଆମମାନେ ଉଦ୍ଧାର କରାଯାଇଥିବା ସମୟ ପାଇଁ କେବଳ ଅପେକ୍ଷା କରି ରହିଅଛୁ, ଯେପରିକି ଏହା ନୋହଙ୍କ ସମୟରେ ଥିଲା। ପରମେଶ୍ୱରଙ୍କ ଦୀର୍ଘ ସହିଷ୍ଣୁତାର ଅବସ୍ଥାରେ ଥିଲା। ଯେତେବେଳେ ଜାହାଜଟି ନିର୍ମାଣ ହେବା ଲାଗିଥିଲା, ସେତେବେଳେ କେବଳ 8 ଜଣ ପ୍ରାଣୀ ବଞ୍ଚିଥିଲେ। ଆପଣ କହିଥିଲେ ମନୁଷ୍ୟ ପୁତ୍ରଙ୍କ ଆଗମନ ସମୟରେ ଠିକ୍ ସେହିପରି ହିଁ ହେବ। ପରମେଶ୍ୱରଙ୍କ ଦୀର୍ଘ ସହିଷ୍ଣୁତା କେହି ଜଣେ ଯେ ବିନଷ୍ଟ ନ ହେଉ, କିନ୍ତୁ ସମସ୍ତେ ମନ ପରିବର୍ତ୍ତନ ବରଦାନକୁ ପାଆନ୍ତୁ, ଏହା ହିଁ ଅଟେ। ଆଉ ଆଜି ଏହି ଭବନ ମଧ୍ୟରେ କେତେକ ପୁରୁଷ ଆଉ ନାରୀ ଆପଣଙ୍କ ହସ୍ତ ଉପରକୁ ଉଠାଇଅଛନ୍ତି। ପୁଅ ଓ ଝିଅ, ଯୁବକ ଓ ବୃଦ୍ଧ ସେମାନଙ୍କ ହସ୍ତ ଉପରକୁ ଉଠାଇଛନ୍ତି, ପୁଣି କହୁଛନ୍ତି, ଏପରି କିଛି ବିଷୟ ସେଠାରେ ରହିଛି ଯାହାକି ମୋତେ ଆକର୍ଷଣ କରୁଅଛି। ହେ ଈଶ୍ୱର, ସେଗୁଡାକ ଏହା କେବେ କଦାପି ଅସ୍ୱୀକାର କରି ନ ପକାନ୍ତୁ। ସେମାନେ ଆପଣଙ୍କର ଶିକ୍ଷା ଦୀକ୍ଷାକୁ ଯେପରି ସମର୍ପିତ କରିଦିଅନ୍ତି, ସେମାନେ ସବୁକିଛି ବିଷୟ ଯାହାକୁ ଲାଭ କରିଅଛନ୍ତି ତାହାକୁ ତ୍ୟାଗି ଦିଅନ୍ତି, ଠିକ୍ ସେହି ବ୍ୟକ୍ତି ପରି ଯିଏକି ସର୍ବଶ୍ରେଷ୍ଠ ମୁକ୍ତାକୁ ହାସଲ କରିଥିଲେ। ତାହା ଏକ ବହୁମୂଲ୍ୟ ମୁକ୍ତା ଥିଲା, ଶ୍ରେଷ୍ଠ ମୁକ୍ତା ଥିଲା, ଏହା ତ ସବୁଠାରୁ ଅତି ଶ୍ରେଷ୍ଠ ମୁକ୍ତା ଥିଲା। ପୁରୁଷାପଣ ଛୋଟକାଟ ସବୁ ମୁକ୍ତାକୁ ବିକି ଯାଇଥିଲେ, ଯେପରିକି ସେ ସେହି ବହୁମୂଲ୍ୟ ଶ୍ରେଷ୍ଠ ମୁକ୍ତାକୁ କିଣିପାରନ୍ତି। ଜଗତର ସବୁକିଛି ସମ୍ପଦ ଯାହା କିଛି ସେମାନେ ଲାଭ କରିଛନ୍ତି, ସେ ସବୁ ସେମାନେ ଯେପରି ବିକି ଯାଇପାରନ୍ତି। ଆଜିର ସକାଳେ ସେମାନଙ୍କର ଜଗତରେ ଥିବା ସବୁ ସମ୍ପଦକୁ ବିକି ଦେଇପାରନ୍ତି। ଏଠାରେ ବସିଥିବା ସେହି ନାରୀଗଣ, ହେ ପ୍ରଭୁ, ଏମାନଙ୍କ ମଧ୍ୟରୁ ଅନେକ ଏପରି ଅଛନ୍ତି ଯେଉଁମାନେ ପ୍ରଚାର କରାଯାଇଥିବା ସୁସମାଚାରକୁ ଅନେକ ଥର ଶୁଣିଛନ୍ତି, ତଥାପି ଅପ୍ରେସରେ ଜଗତ ମଧ୍ୟକୁ ଆକର୍ଷିତ ହୋଇଯାଇଛନ୍ତି। ପୁଣି ଜଗତ ପରି ସାଜିଗୁଜି ହେଉଛନ୍ତି, ଆଉ ଜଗତ ପରି ବସ୍ତ୍ର ପିନ୍ଧୁଛନ୍ତି, ଆଉ ଭୋଜି ଉତ୍ସବକୁ ଯାଉଛନ୍ତି। ପୁଣି ଯାହା ଜଗତର ସେ ସବୁରେ ଆସକ୍ତ ହେଉଛନ୍ତି, ଜାଗତିକ ବିଷୟବସ୍ତୁ ଗୁଡାକ ସହିତ ଅଂଶୀ ହେଉଛନ୍ତି, ପୁଣି ଜଗତ ପରି ବ୍ୟବହାର କରୁଛନ୍ତି, ଆଉ ଜଗତର ସକଳ ବସ୍ତୁକୁ ବ୍ୟବହାର କରୁଛନ୍ତି। ହେ ଈଶ୍ୱର, ସେମାନେ ଯେପରି ଲଜ୍ଜିତ ହୁଅନ୍ତି, ଆଜିର ପ୍ରତକାଳରେ ଯେପରି ଲଜ୍ଜାବୋଧ କରନ୍ତି, ହେ ପ୍ରଭୁ, ସେମାନଙ୍କ ମଧ୍ୟରେ ଆପଣଙ୍କର ଯଦି କିଛି ଭାବନା ରହିଥାଏ, ଏହାକୁ ଆଜି ଦୂରେଇ ଦିଅନ୍ତୁ, ଏହାକୁ ସେପରି ଏକ ଘଡ଼ି ହେବାକୁ ଦିଅନ୍ତୁ। ପ୍ରଭୁ, ହେ ଈଶ୍ୱର, ଏଠାରେ ଉପସ୍ଥିତ ଥିବା ସେହି ସବୁ ପୁରୁଷ ସେମାନଙ୍କ ପ୍ରତି କୃପାବାନ ହେଉନ୍ତୁ। ଏମାନଙ୍କ ମଧ୍ୟରୁ କେତେକ ଆଜି ସୁଦ୍ଧା ଜଗତର ବିଷୟବସ୍ତୁ ସହିତ ଗମନାଗମନ କରୁଛନ୍ତି, ଅଦ୍ୟାବଧି ଜଗତର ବିଷୟବସ୍ତୁ ଗୁଡାକୁ ଅଭିଳାଷ କରୁଛନ୍ତି, ପୁଣି ଜଗତର ସକଳ ବସ୍ତୁକୁ ଉପଭୋଗ କରୁଛନ୍ତି, ପାପ, ଧୂମ୍ରପାନ, ମଦ୍ୟପାନ, ସାମାଜିକ ସ୍ତରରେ ମଦ୍ୟପାନ, ପୁଣି ପାଖରେ କିଛିଟା ବିୟରକୁ କିମ୍ବା ସେପରି ଧରଣର ଅନ୍ୟ କିଛି ସୁରାକୁ ରଖୁଛନ୍ତି। କିମ୍ବା କାମାଭ୍ୟାସରେ ଆସକ୍ତ ହେଉଛନ୍ତି, ପୁଣି ଛୋଟ ଛୋଟ ବସ୍ତ୍ର ଗୁଡାକୁ ଝୁଲାଇ ରଖୁଛନ୍ତି, ଯୁବତୀଗଣ କଦର୍ଯ୍ୟ ବସ୍ତ୍ର ଗୁଡାକୁ ପିନ୍ଧୁଛନ୍ତି, ପୁଣି ସେପରି ଉନ୍ମୁକ୍ତ ଶରୀର ଗୁଡାକ ରାଜମାର୍ଗ ଉପରେ ପ୍ରଦର୍ଶନ କରୁଅଛନ୍ତି, ଆଉ ପୁରୁଷକୁ ଆପଣ ଆଡ଼କୁ ଆକର୍ଷିତ କରୁଛନ୍ତି, ତଥାପି ଆପଣମାନଙ୍କୁ ଖ୍ରୀଷ୍ଟିଆନ ବୋଲି ପରିଚିତ କରାଉଅଛନ୍ତି, ପୁଣି ଜାଣନ୍ତି ଯେ ସେହି ନାରୀଙ୍କ ଶରୀରର ଗଠନଟି ଏପରି ହୋଇପାରେ ଯେ 24 ଘଣ୍ଟା ମଧ୍ୟରେ ଏକ କବର ମଧ୍ୟରେ ଶରୀରପତି ଗଳିତ ହୋଇଯିବ, ପୁଣି ତାଙ୍କର ଶରୀର ରୂପୀ ସେହି ସୁଗଠିତ ପୁଣି ନିର୍ମିତ ପାତ୍ରଟିର ମଧ୍ୟରେ ପୋକ ଗୁଡାକ କୀଟ ଗୁଡାକ ତଲବଲ ହେଉଥିବେ, ପୁଣି ତାହାର ପ୍ରାଣ ସୁଦୂରବର୍ତ୍ତୀ ଶୟତାନ ନରକରେ ପଡି ରହିଥିବ, ସେହି ଜଗତର ଶୈଳୀ ପାଇଁ ଯେପରି ଭାବରେ ସେ ଜୀବନଯାପନ କରିଥିଲେ, ଏହା ସତ୍ତ୍ୱେ ସେ ତାହାର ଟିକିନିକି ଓଟରେ ରଙ୍ଗବୈ ହୋଇ ପୁଣି ମୁରୁକି ହସରେ ଅଭ୍ୟସ୍ତ ରହିଥିବ, ପୁଣି ଆପଣଙ୍କୁ ଚାହିଁ ପରିହାସ କରୁଥିବ। ହେ ଈଶ୍ୱର, ସେହି ଲୋକମାନଙ୍କ ପ୍ରତି କରୁଣାମୟ ହୁଅନ୍ତୁ। ହେ ପ୍ରଭୁ, ସେମାନଙ୍କୁ ହଜିଯିବାକୁ ଆଦୌ ଦିଅନ୍ତୁ ନାହିଁ। ଦୟାକରି ଅନୁଗ୍ରହକାରୀ ହୁଅନ୍ତୁ, ପୁଣି ଅନୁଗ୍ରହ ପ୍ରେରଣ କରନ୍ତୁ, ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣଙ୍କୁ ହେ ପ୍ରଭୁ ପ୍ରଦାନ କରନ୍ତୁ। ଆପଣ କେବଳ ସେହି ଏକମାତ୍ର ସକ୍ଷମ ଜଣଙ୍କ ଅଟନ୍ତି ଯିଏକି ଏହି ଆଶୀର୍ବାଦକୁ ଦେଇପାରନ୍ତି। ପୁଣି ଅନନ୍ତ ଜୀବନ ପାଇଁ ଯଦି ଆପଣ ସେମାନଙ୍କୁ ଆହ୍ୱାନ କରିଛନ୍ତି, ସେମାନଙ୍କ ହୃଦୟ ଗୁଡାକ ଯେପରି ଖୋଲି ଯାଇପାରେ, ଆଉ ଆଜିର ସକାଳ ବେଳା ସେମାନେ ସବୁକିଛି ବିଷୟକୁ ଯେପରି ଅଲଗା କରି ରଖିଦିଅନ୍ତି, ଆଉ ତତ୍ପରେ ସେମାନେ ଏହାକୁ ଲାଭ କରିବେ, ହେ ପିତ ଏହା ପ୍ରଦାନ କରନ୍ତୁ। ଆଉ ପବିତ୍ରାତ୍ମା ଏହି ଉପାସନା ମଧ୍ୟକୁ ଯେତେବେଳେ ଆସିପାରନ୍ତି, ପୀଡିତ ମାନଙ୍କ ନିମନ୍ତେ, ପୁଣି ବେଦନାଗ୍ରସ୍ତ ମାନଙ୍କ ନିମନ୍ତେ ଆସିପାରନ୍ତି, ପୁଣି ଲୋକମାନେ ଏହାକୁ ବୁଝିପାରନ୍ତି ଯେ ଏହି ସମାଚାରଟି ଯାହାକି ଆଜିର ପ୍ରାତଃକାଳରେ ପ୍ରଚାରିତ ହୋଇ ସାରିଅଛି, ଅର୍ଥାତ୍ ଆଗମନର ସମୟଟି ପୁଣି ପ୍ରତିଟି ବିଷୟର ଶେଷକାଳ ନିକଟବର୍ତ୍ତୀ ଅଟେ, ଏପରିକି ଯୀଶୁ ମଧ୍ୟ ଆପଣ ମଣ୍ଡଳୀ ମଧ୍ୟରେ କାର୍ଯ୍ୟ କରୁଛନ୍ତି। ହେ ପ୍ରଭୁ, ଠିକ୍ ଏହି ସମୟରେ ତାହାକୁ ସଫଳ ହୋଇଯିବାକୁ ଦିଅନ୍ତୁ, ଯେପରିକି ଆପଣ ଏହି ଲୋକମାନଙ୍କୁ ନିଜର ହସ୍ତରେ ଗ୍ରହଣ କରି ନେଇପାରନ୍ତି, ପୁଣି ପବିତ୍ର ଆତ୍ମାଙ୍କୁ କାର୍ଯ୍ୟ କରୁଥିବା ବିଷୟକୁ ସେମାନେ ଯେତେବେଳେ ଦେଖନ୍ତି, ଲୋକମାନଙ୍କ ମଧ୍ୟରେ ଚଳ ପ୍ରଚଳ କରୁଥିବା ଦେଖନ୍ତି, ଏହା ତତ୍ପର ଯେପରି ଦୃଢ଼ ରୂପେ ପ୍ରତିଷ୍ଠିତ ହୋଇପାରେ, ପୁଣି ଯେଉଁ ସମାଚାରଟିକୁ ମୁଁ ପ୍ରଚାର କରିଅଛି ତାହା ଏହାକୁ ଯେପରି ଦୃଢ଼ ରୂପେ ପ୍ରତିଷ୍ଠିତ କରିପାରେ, ଯେ ଆମମାନେ ଶେଷ ଦିନରେ ପଦାର୍ପଣ କରିଅଛୁ, ପୁଣି ସେମାନେ ଯେପରି ତାହାକୁ ଶୁଣିପାରନ୍ତି, ସେମାନେ ଶ୍ରବଣ କରିଛନ୍ତି, ପୁଣି ସେମାନେ ଏହାକୁ ଯେପରି ବୁଝି ଯାଇପାରନ୍ତି ଯେ ସେହି ସମାନ ଯୀଶୁ ଯେପରି ଭାବରେ ସେ ଆପଣାର ସମୟରେ କରିଥିଲେ, ସେ ଏହିଠାରେ ଆପଣାର ମଣ୍ଡଳୀ ଦ୍ୱାରା ତାହାକୁ କରୁଅଛନ୍ତି, ଏହି ଯୁଗାନ୍ତ ସମୟରେ ସେହିପରି କାର୍ଯ୍ୟକୁ ସେ ସାଧନ କରୁଅଛନ୍ତି, ଆଉ ତତ୍ପରେ ଆପଣାର ଜୀବନ ଗୁଡାକୁ ପୁଣି ଶରୀର ଗୁଡାକୁ ପୁଣି ପ୍ରାଣ ଗୁଡାକୁ ଆଉ ଆତ୍ମା ଗୁଡାକୁ ତାଙ୍କୁ ସମର୍ପିତ କରିବା ଦ୍ୱାରା ସେମାନେ ଯେପରି କାର୍ଯ୍ୟ କରିପାରନ୍ତି, ହେ ପ୍ରଭୁ ଯୀଶୁଙ୍କ ନାମରେ ମୁଁ ସେମାନଙ୍କୁ ଆପଣଙ୍କ ହସ୍ତରେ ସମର୍ପିତ କରେ। ତତ୍ପରେ ଏହି ଭବନ ମଧ୍ୟରେ ଯେକୌଣସି ସ୍ଥାନରେ ଲୋକମାନେ ଉପସ୍ଥିତ ଅଛନ୍ତି, ପ୍ରାର୍ଥନାର କାର୍ଡ ଗୁଡାକୁ ବାଣ୍ଟି ଦେବା ପାଇଁ ମୁଁ ବିଲିକୁ ଆଜି ପ୍ରାତଃକାଳରେ ପ୍ରେରଣ କରେ। ଆପଣମାନେ ପୀଡିତ ପୁଣି ଆବଶ୍ୟକ କରୁଥିବା ବ୍ୟକ୍ତି କଣ ଅଟନ୍ତି କି, କୂପ ନିକଟରେ ଥିବା ମହିଳା ନିକଟରେ ଯେପରି କରିଥିଲେ, ଠିକ୍ ସେହିପରି ଭାବରେ ଈଶ୍ୱର ମୋ ପାଖରେ ଯଦି ତାହା ପ୍ରଘଟ କରିଦେବେ, ପୁଣି ଆପଣମାନଙ୍କର ସମସ୍ୟାଟି ଯେ କଣ ଅଟେ ତାହାକୁ ପ୍ରଘଟ କରିଦେବେ, କିମ୍ବା ଆପଣଙ୍କ ସମ୍ବନ୍ଧରେ ଅନ୍ୟ କିଛି ବିଷୟକୁ ପ୍ରଘଟ କରିଦେବେ ଯାହାର ବିଷୟରେ ଆପଣ ଜାଣନ୍ତି ଯେ ମୁଁ କିଛି ହେଲେ ଜାଣେ ନାହିଁ, ତେବେ ଈଶ୍ୱରଙ୍କୁ ବିଶ୍ୱାସ କରିବା ପାଇଁ ଏହାକି ଆପଣମାନଙ୍କୁ ପ୍ରେରିତ କରିବ। ଏହାକି ଆମ୍ଭମାନଙ୍କର ସର୍ବପ୍ରଥମ ଭେଟ ଅଟେ, ଓ ଆପଣ ମୋତେ ପୂର୍ବେ ଦେଖିଛନ୍ତି, କିନ୍ତୁ ମୁଁ ଆପଣଙ୍କ ପାଇଁ ଜଣେ ଅପରିଚିତ ବ୍ୟକ୍ତି ଅଟେ। ଏହା ସତ୍ୟ କଥା ଅଟେ ନା ଭଲ କଥା? ଈଶ୍ୱର ଆପଣଙ୍କର ନିବେଦନକୁ ପ୍ରଦାନ କରିବା ହେଉନ୍ତୁ। ପୁଣି ଏହା ବାସ୍ତବ ଅଥବା ନୁହେଁ? ଓ ଚମତ୍କାର! ନିଜର ବୁଦ୍ଧିବୃତ୍ତିର ଧର୍ମକୁ ଡକରା ପକାନ୍ତୁ। ବାଲାମ ବାଲିମ କହିଥିଲେ ସେ କେଉଁଠାରେ ଅଛନ୍ତି? ଏଲିଓ କର୍ମେଲ ପାହାଡ ଉପରେ କହିଥିଲେ, ବାଲିମ କେଉଁଠାରେ ଅଛି? କେଉଁଠାରେ? ତାହାକୁ ଜଗାଅ। ଆପଣମାନଙ୍କୁ କିନ୍ତୁ ଯୀଶୁଙ୍କୁ ଜଗାଇବାକୁ ପଡିନଥାଏ, ସେ ତ ସବୁବେଳେ ଜାଗ୍ରତ ଅଟନ୍ତି, ସେ ତ ପ୍ରତ୍ୟେକ ସ୍ଥାନରେ ଉପସ୍ଥିତ ଅଛନ୍ତି, ସବୁବେଳେ ଜୀବିତ ଅଟନ୍ତି, ସର୍ବଦା ସକ୍ଷମ ଅଟନ୍ତି, ସେ କାଲି ଆଜି ପୁଣି ସଦାସର୍ବଦା ସମାନ ଅଟନ୍ତି। ଆମେନ୍। ପରମେଶ୍ୱର ସବୁବେଳେ ଈଶ୍ୱର ହୋଇ ରହିଥାନ୍ତି। ଆପଣଙ୍କର ବିଶ୍ୱାସ କରନ୍ତି ଯେ ଆପଣଙ୍କର ହୃଦଯନ୍ତ୍ରଣାଟି ଆପଣଙ୍କୁ ତ୍ୟାଗିବାକୁ ଯାଉଅଛି, ପୁଣି ଆପଣ ସୁସ୍ଥ ହୋଇଯିବାକୁ ଯାଉଛନ୍ତି। ଆପଣ ଏହି ଅଞ୍ଚଳରୁ ଆସିନାହାନ୍ତି, ଆପଣ ଲେକ୍ସିଂଟନ୍କୁ ଫେରିଯାଆନ୍ତୁ। ପୁଣି ପ୍ରଭୁ ଆପଣଙ୍କ ପ୍ରତି କିପରି ମହତ କର୍ମକୁ କରିଛନ୍ତି ତାହା ଲୋକମାନଙ୍କୁ ଘୋଷଣା କରି କହନ୍ତୁ। ବୁଝନ୍ତି ତ, ଏହା ଲୋକମାନଙ୍କର ବୁଝିବା ଶକ୍ତିରୁ ଦୂରେଇ ରହେ ଯାହା ଏହାକୁ ଆଦୌ ଗ୍ରହଣ କରିନଥାଏ। ଏକ ଜୀବନ୍ତ ମଣ୍ଡଳୀ ତାହାକୁ ଯଥାଶୀଘ୍ର କାବୁ କରିନେବ, ଅଧିକାରରେ ନେଇଯିବ। ପୁଣି ପବିତ୍ର ଆତ୍ମାଙ୍କର ଉପସ୍ଥିତି ଯେ ଏହି ସ୍ଥାନରେ ରହିଛି ତାହାକୁ ବୁଝିଯିବ। ପଛରେ ଏଠାରେ ଉପସ୍ଥିତ ଥିବା କେତେକ ଜଣ ସେମାନଙ୍କ ହାତ ଉପରକୁ ଉଠାଇଥିଲେ, ହେ ଭଉଣୀ ସେହି ଜଣକ ଆପଣ ଥିଲେ କି? ଈଶ୍ୱର ଆପଣଙ୍କର ସମସ୍ୟାଟିକୁ ମୋତେ କହିଦେଇପାରନ୍ତି ବୋଲି ଆପଣ ବିଶ୍ୱାସ କରନ୍ତି କି? ସେହି ବୃଦ୍ଧ ବ୍ୟକ୍ତି ଜଣକ ସେଠାରେ ବାହାରେ ଏହି କୋଣରେ ଶେଷ ଭାଗରେ ଜଣେ ଭାଇ ଉପସ୍ଥିତ ଅଛନ୍ତି। କିଛି କଣ ପୂର୍ବେ ସେ ଯେ ତାହା କହିଥିଲେ ଏପରି ମୁଁ ବିଶ୍ୱାସ କରେ। ଭାଇ ଆପଣ ବିଶ୍ୱାସ କରନ୍ତି କି? ଆପଣ କରନ୍ତି କି? ତେବେ ଚମଡ଼ାର ସେହି କ୍ଲେଶଟି ଆପଣଙ୍କର ସୁସ୍ଥ ହୋଇଯିବ, ଆପଣ ପୁରାପୁରି ଭାବେ ଆରୋଗ୍ୟତା ଲାଭ କରିବେ। ଏହାକୁ ଆପଣ ବିଶ୍ୱାସ କରନ୍ତି କି? ଏହା ଯେ ସୁସ୍ଥତା ଲାଭ କରି ସାରିଛି ସେ କଥାକୁ ଆପଣ ବିଶ୍ୱାସ କରନ୍ତି କି? ଯଦି ଆପଣ ବିଶ୍ୱାସ କରନ୍ତି ତେବେ ନିଜର ହାତକୁ ଉପରକୁ ଉଠାନ୍ତୁ। ଭଲ କଥା, ଈଶ୍ୱରଙ୍କଠାରେ ବିଶ୍ୱାସ ରଖନ୍ତୁ। ବୁଝନ୍ତି କି? ଚମତ୍କାର, ଭଲ କଥା। ସେ ମୋ ପାଇଁ ଜଣେ ଅପରିଚିତ ବ୍ୟକ୍ତି ଅଟନ୍ତି ପ୍ୟାଟ, ସେ କଥାଟିକୁ ଆପଣ ଜାଣନ୍ତି। ସେଠାରେ କେହି ଜଣେ ନାରୀ ଦେଖୁଛନ୍ତି, ପ୍ରାର୍ଥନା କରୁଛନ୍ତି, ମୋ ଆଡ଼କୁ ଚାହିଁ ରହିଥିଲେ, କହିଥିଲେ ସେ ଜଣେ ଅପରିଚିତ ଥିଲେ, ଉଚ୍ଚ ରକ୍ତଚାପରେ ସେ ବ୍ୟାଧିଯୁକ୍ତ ଅଟନ୍ତି, ଆପଣଙ୍କଠାରୁ ଯେ ତାହା ଦୂରେଇ ଯିବ ସେ କଥା ଆପଣଙ୍କୁ ଆପଣ ବିଶ୍ୱାସ କରନ୍ତି କି? ତାହା ସତ୍ୟ କଥା ଅଟେ, ଏହା ସେପରି ଅଟେ ନା? ତାହା ଯଦି ସତ୍ୟ କଥା ଅଟେ ତେବେ ନିଜର ହାତ ଉପରକୁ ଉଠାନ୍ତୁ। ଭଲ କଥା, ଈଶ୍ୱରଙ୍କଠାରେ ବିଶ୍ୱାସ ରଖିଥାନ୍ତୁ। ମୁଁ ଯେ କଣ ଅର୍ଥ କରେ ସେ କଥାକୁ ଆପଣ ବୁଝନ୍ତି କି? ଯେଉଁ କେତେକ ବ୍ୟକ୍ତି ମୋତେ ଚିହ୍ନନ୍ତି ସେମାନଙ୍କ ସମ୍ବନ୍ଧରେ କିପରି? ଆପଣ ନିଜର ହୃଦୟରେ କିଛିଟା ବିଶେଷ ଅନୁଭବକୁ ଲାଭ କରିଥିଲେ, ନିଜର ହସ୍ତ ଉପରକୁ ଉଠାନ୍ତୁ। ଆପଣମାନଙ୍କ ମଧ୍ୟରୁ ଅନେକ ସେପରି ଅଟନ୍ତି, ମୁଁ ଏହାକୁ କଦାପି ପ୍ରସ୍ତୁତ କରିପାରେ ନାହିଁ, ଏହାକୁ ତ ଅଗ୍ରସରେ ପ୍ରେରିତ ହେବାକୁ ହିଁ ଅଛି। ଆପଣଙ୍କୁ ଜଣା ଏହା ତ ଆପଣଙ୍କର ବିଶ୍ୱାସ ଅଟେ। ଜର୍ଜି ବ୍ରୁସ୍ ତାଙ୍କୁ ସେଠାରେ ବସିଥିବାର ମୁଁ ଦେଖେ। ଜର୍ଜି, ଆପଣ ସବୁବେଳେ କୌଣସି ଅନ୍ୟ ଜଣଙ୍କ ପାଇଁ କିଛିଟା ବିଶେଷ ବିଷୟକୁ ହାସଲ କରିବାକୁ ସର୍ବଦା ଚେଷ୍ଟା କରୁଛନ୍ତି। ତୁମ୍ଭେ ସୁସ୍ଥ ହୋଇଥିଲ, କର୍କଟ ରୋଗରୁ ସୁସ୍ଥ ହୋଇଥିଲ, ଆପଣଙ୍କ ମସ୍ତିଷ୍କରେ କୌଣସି ପ୍ରକାରର ପ୍ରଶ୍ନ ନାହିଁ, କୌଣସି ପ୍ରକାରର ସନ୍ଦେହ ନାହିଁ। ସେଦିନ ଯେଉଁଦିନ ତୁମେ ଏହି ଆରାଧନାଳୟକୁ ଆସିଥିଲ, ପୁଣି ସେହି ପଛରେ ଥିବା ଦ୍ୱାର ଦେଇ ବାହାରି ଯାଇଥିଲ, ପବିତ୍ର ଆତ୍ମା ମୋ ଉପରେ ଅବତରିତ ହୋଇଥିଲେ, ପୁଣି ମୋତେ ଏପରି ଧରଣର ଏକ କାର୍ଯ୍ୟ ସମ୍ବନ୍ଧରେ କହିଥିଲେ ଯାହାକୁ କେବଳ ଆପଣ ପୁଣି ଈଶ୍ୱର ତତ୍ପରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ବିନୁ ଜଗତର ଅନ୍ୟ କେହି ଜଣେ ଜାଣିନଥିଲେ, ତାହା ସତ୍ୟ କଥା ଅଟେ ନା? ତାହା ସତ୍ୟ କଥା ଅଟେ। ଆପଣ ମୋତେ ବିଶ୍ୱାସ କରନ୍ତି ଜର୍ଜି, ଆପଣ ସେପରି କରନ୍ତି ନାହିଁ କି? ଜର୍ଜି, ଆପଣ ହୃଦୟରେ ତୁମେ କିଛିଟା ବିଶେଷ ଧନ ବିଷୟକୁ ଲାଭ କରି ରହିଅଛ, ଆପଣଙ୍କ ହୃଦୟରେ ଯେ କୋଣ ଭାବନା ରହିଛି ସେ କଥାକୁ ଈଶ୍ୱର ଯେ ମୋତେ କହିଦେଇ ପାରନ୍ତି, ଏହା ତୁମେ ବିଶ୍ୱାସ କରିଥାଅ କି? ଆପଣମାନଙ୍କ ମଧ୍ୟରୁ ବାକି ବ୍ୟକ୍ତିଗଣ ଯେଉଁମାନେ ମୋତେ ଚିହ୍ନନ୍ତି ତାହା ଆପଣମାନଙ୍କୁ ବିଶ୍ୱାସ କରିବାକୁ ସହାୟକ ହେବ କି? ମୁଁ ଜର୍ଜିଙ୍କୁ ଚିହ୍ନେ, ମାତ୍ର ସେ କିଛିଟା ବିଶେଷ ଧରଣର ବିଷୟକୁ ଚିନ୍ତା କରୁଛନ୍ତି। ସେ ଦୁଇ ଜଣ ବ୍ୟକ୍ତିଙ୍କୁ ବିଚାର ମଧ୍ୟ ରଖିଛନ୍ତି ଯେଉଁମାନେ ଏଠାରୁ ବହୁ ଦୂରରେ ଅଛନ୍ତି, ସେମାନଙ୍କ ପାଇଁ ସେ ପ୍ରାର୍ଥନା କରନ୍ତି। ସେମାନଙ୍କ ମଧ୍ୟରୁ ଉଭୟ ଟ୍ରେଣ୍ଡରେ ବାସ କରନ୍ତି, ତାହା ସତ୍ୟ କଥା ଅଟେ ନା? ଆଉ ସେ ଏହି ସ୍ଥାନରେ ଜଣେ ବ୍ୟକ୍ତିଙ୍କ ପାଇଁ ଅଛନ୍ତି ଯାହାଙ୍କ ପାଇଁ ସେ ପ୍ରାର୍ଥନା କରୁଛନ୍ତି, ଯିଏକି ଏଠା ସ୍ଥିତ ଏକ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ପୁଣି ଆପଣ ତାଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି, ତାଙ୍କର ଆରୋଗ୍ୟତା ପାଇଁ ଅଧିକ ରୂପେ ପ୍ରାର୍ଥନା କରୁନାହାନ୍ତି, ମାତ୍ର ତାଙ୍କ ପ୍ରାଣର ପରିତ୍ରାଣ ପାଇଁ ପ୍ରାର୍ଥନା କରୁଛନ୍ତି। ତାହା ତ ସୈନ୍ୟାଧିପତି ସଦାପ୍ରଭୁ ଏ ପ୍ରକାର କହୁଛନ୍ତି, ଏହା ହିଁ ଅଟେ, ତାହା ସତ୍ୟ କଥା ଅଟେ। ଜର୍ଜି, ତାହା ସତ୍ୟ କଥା ଅଟେ ନା? ତାହା ପ୍ରକୃତ ନିରାଟ ସତ୍ୟ କଥା ଅଟେ। ସବାର ପଛରେ ବସିଥିବା କେତେକ ବ୍ୟକ୍ତି ଆପଣଙ୍କ ହସ୍ତ ଉପରକୁ ଉଠାଇଥିଲେ, ସବୁଠାରୁ ପଛ ପାଖରେ ଏକଦମ ପଛରେ ଥାଇ ଉଠାଇଥିଲେ, ଆପଣ ଆପଣଙ୍କ ସମ୍ବନ୍ଧରେ କିପରି? ଆପଣ ନିଜର ହାତକୁ ଉପରକୁ ଉଠାଇବେ କି? ଆପଣ ମୋ ପାଇଁ ଅପରିଚିତ ଅଟନ୍ତି ନା? ଏଠାରେ ବସିଥିବା ଏହି ବ୍ୟକ୍ତି ଜଣକ ମୋ ଆଡ଼କୁ ଅନାଇ ରହିଛନ୍ତି, ମୁଁ ଆପଣଙ୍କୁ ଆଦୌ ଚିହ୍ନେ ନାହିଁ, ମୁଁ ଯେ ଈଶ୍ୱରଙ୍କ ଜଣେ ଭାବବାଦୀ ତାଙ୍କ ଜଣେ ସେବକ ଅଟେ ସେ କଥାକୁ ଆପଣ ବିଶ୍ୱାସ କରନ୍ତି କି? ଆପଣ ପବିତ୍ର ଆତ୍ମାଙ୍କୁ ବିଶ୍ୱାସ କରନ୍ତି କି? ମୁଁ
ଯାହା କହିଅଛି ତାହା ସତ୍ୟ କଥା ଅଟେ ବୋଲି ବିଶ୍ୱାସ କରନ୍ତି କି? ଆପଣ ତାହାକୁ ବିଶ୍ୱାସ କରନ୍ତି କି? ଆପଣ ଯଦି ବିଶ୍ୱାସ କରିବେ ତେବେ ଆପଣ ଫେରିଯାଆନ୍ତୁ। ଆପଣ ଯାହାକୁ ଲାଭ କରିଥିଲେ ତାହା ସେଇ ଏକମାତ୍ର ବିଷୟ ଅଟେ, କାରଣ କର୍କଟ ରୋଗରେ ଆପଣ ପୀଡିତ ଅଟନ୍ତି ତାହା ସତ୍ୟ କଥା। ଆପଣ ଏହି ସହର ନୁହନ୍ତି, ଆପଣ ନ୍ୟୁ ଆଲବାନୀରୁ ଆସିଛନ୍ତି, ଏହା ସତ୍ୟ କଥା ଅଟେ। ଆଉ ଆପଣ କର୍କଟ ରୋଗରେ ଆକ୍ରାନ୍ତ ଥିଲେ। ଆପଣ ନିଜର ସର୍ବାନ୍ତକ ସହିତ ଯଦି ବିଶ୍ୱାସ କରିବେ ଆପଣ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହୋଇଯିବେ। ଆପଣ ଏହାକୁ ସ୍ୱୀକାର କରିବେ କି? ନିଜ ହାତ ଉପରକୁ ଉଠାନ୍ତୁ, ପ୍ରଭୁ ଗୌରବାନ୍ୱିତ ହେଉନ୍ତୁ। ମୁଁ ଏପରି ବିଶ୍ୱାସ କରେ ଯେ ସେଠାରେ ଉପସ୍ଥିତ ଥିବା ସେହି ନାରୀ ଜଣକ ତାଙ୍କର ମସ୍ତକ ଉପରେ ଧଳା ରଙ୍ଗର ଦେଖାଯାଉଥିବା ଟୋପି ଘୋଡ଼ାଇ ହୋଇ ବସିଛନ୍ତି, କୃଷ୍ଣକାୟା ମହିଳା ଅଟନ୍ତି। ଆପଣ ହାତ ଉପରକୁ ଉଠାଇଥିଲେ, ଅଦ୍ୟାବଧି ଜଣେ ହେଲେ କୃଷ୍ଣକାୟ ବ୍ୟକ୍ତିଙ୍କୁ ମୁଁ ଏଠାରେ ଦେଖିନଥିଲି। ହେ ଭଉଣୀ, ଆପଣ ବିଶ୍ୱାସ କରନ୍ତି କି?
ମହାଶୟା, ଭଲ କଥା, ନିଜର ସର୍ବାନ୍ତକ ସହିତ ବିଶ୍ୱାସ କରନ୍ତୁ। ଆପଣ ହୃଦରୋଗର ପୀଡ଼ାରେ ପୀଡିତ ଅଟନ୍ତି,
ଆପଣଙ୍କ ପେଟରେ କଷ୍ଟ ରହିଛି, ବିଭିନ୍ନ ପ୍ରକାରର ସମସ୍ୟା ରହିଛି। ଆଜି ସକାଳେ କେହି ଜଣେ ଅନ୍ୟ ବ୍ୟକ୍ତି ଆପଣଙ୍କୁ ଏଠାକୁ ଘେନି ଆସିଥିଲେ, ଏହା ସୈନ୍ୟାଧିପତି ସଦାପ୍ରଭୁ ସେ ପ୍ରକାର କହନ୍ତି, ତାହା ସତ୍ୟ କଥା ଅଟେ। ହେ ନାରୀ, ଏହା ସେପରି ଅଟେ ନା? ତାହା ଯଦି ନିରାଟ ସତ୍ୟ କଥା ଅଟେ, ତେବେ ଯେଉଁ ରୁମାଲଟିକୁ ଆପଣ ନିଜ ହାତରେ ଧରିଛନ୍ତି ତାହାକୁ ହଲାନ୍ତୁ, ତେବେ ଯାଏ ଲୋକେ ଦେଖିବେ। ମୋର ଜୀବନରେ ସେହି ନାରୀଙ୍କୁ ମୁଁ ପୂର୍ବେ କଦାପି ଦେଖି ନଥିଲି। ଆପଣ ନିଜର ହାତ ଉପରକୁ ଉଠାଇଥିଲେ କି? ମୁଁ ଆପଣଙ୍କ ପାଇଁ ଜଣେ ଅପରିଚିତ ବ୍ୟକ୍ତି ଅଟେ, ମୁଁ ଆପଣ ମୋ ପାଇଁ ଜଣେ ଅପରିଚିତ ଅଟନ୍ତି। ଈଶ୍ୱର ମୋତେ ଚିହ୍ନନ୍ତି ବୋଲି ଆପଣ ଜାଣନ୍ତି କିମ୍ବା ଈଶ୍ୱର ଆପଣଙ୍କୁ ଚିହ୍ନନ୍ତି ବୋଲି ଆପଣ ଜାଣନ୍ତି କି? ଆପଣଙ୍କ ହୃଦୟରେ ଯେ କଣ ଭାବନା ରହିଛି ସେ କଥାକୁ ଈଶ୍ୱର ମୋତେ କହିଦେଇପାରନ୍ତି ବୋଲି ଆପଣ ବିଶ୍ୱାସ କରନ୍ତି କି? ଆପଣ ଅନ୍ୟ ଜଣଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି, ସେହି ଜଣଙ୍କ ଆପଣଙ୍କର ପିତା ଅଟନ୍ତି, ଯିଏ ହୃଦରୋଗ ଯନ୍ତ୍ରଣାରେ ଯନ୍ତ୍ରଣାଗ୍ରସ୍ତ ଅଟନ୍ତି, ତାହା ସତ୍ୟ କଥା ଅଟେ। ଆପଣ ପବିତ୍ର ଆତ୍ମାଙ୍କ ବାପ୍ତିସ୍ମକୁ ଅନ୍ୱେଷଣ କରୁଛନ୍ତି। ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ଯଦି ଆପଣ ବିଶ୍ୱାସ କରିପାରନ୍ତି। ସେହି ସାଧାରଣ ନାରୀ ଜଣକ ଯିଏକି ଆପଣଙ୍କ ହସ୍ତକୁ ଏପରି ଭାବରେ ଉପରକୁ ଉଠାଇଥିଲେ, ତାଙ୍କ ସମ୍ବନ୍ଧରେ କିପରି ଆପଣ ବିଶ୍ୱାସ କରନ୍ତି କି? ଆପଣଙ୍କ ହାତରେ ରହିଥିବା ସେ କୁଣ୍ଡିଆଟି ଆପଣଙ୍କ ସମସ୍ୟାର କାରଣ ଅଟେ, କିନ୍ତୁ ଆପଣ ଏକ ନାତି ପାଇଁ ପ୍ରାର୍ଥନା କରୁଛନ୍ତି, ତାହା ସତ୍ୟ କଥା ଅଟେ। ସେହି ଶିଶୁ ଜଣକ ଅସ୍ୱାଭାବିକ ଧରଣର ଅଟେ, ତାହା ସତ୍ୟ କଥା ଅଟେ। ହେ ନାରୀ, ତାହା ସତ୍ୟ କଥା ଅଟେ ନା? ତାହା ଯଦି ନିହାତି ସତ୍ୟ କଥା ଅଟେ, ତେବେ ନିଜ ହାତ ଉପରକୁ ଉଠାନ୍ତୁ। ହେ ନାରୀ, ଏହା ସତ୍ୟ କଥା ଅଟେ ନା? ଏହା ପାଇଁ ତୁମ୍ଭେ ଆପଣଙ୍କ ସର୍ବାନ୍ତରଣ ସହିତ ବିଶ୍ୱାସ କର ଏବଂ ଆପଣ ସେପରି କରନ୍ତି ନା? ଶିଶୁ ସନ୍ତାନ ବୋଲି ମୁଁ ଯେତେବେଳେ କହିଥିଲି, କ୍ଷଣଭର ପାଇଁ ଅପେକ୍ଷା କରନ୍ତୁ, ଓ ସେଇଠାରେ ସେ ଅଛି। ଆପଣଙ୍କ ପୁତ୍ରଟି ମୋଟର ଯାନର ଦୁର୍ଘଟଣାରେ ପଡିଥିଲା, ଲଙ୍ଗଡ଼ା ହୋଇଯାଇଥିଲା। ହେ ନାରୀ, ମୁଁ ଆପଣଙ୍କୁ ଚିହ୍ନେ ନାହିଁ, କିନ୍ତୁ ତାହା ସତ୍ୟ କଥା ଅଟେ। ହେ ନାରୀ, ଏହା ସତ୍ୟ କଥା ଅଟେ ନା? ତାହା ଯଦି ସତ୍ୟ କଥା ଅଟେ, ତେବେ ନିଜର ହାତ ଉପରକୁ ଉଠାନ୍ତୁ। ପୁଣି କିଏ ଏଇଠାରେ ଅଛନ୍ତି? ସେଇ ଜଣଙ୍କ କିଏ ଅଟନ୍ତି? ମୁଁ ତ ସେଇ ଜଣଙ୍କ ଆଦୌ ନୁହେଁ, ମୁଁ ତାହାକୁ କିପରି କରିପାରେ? ଆତ୍ମିକ ବିଷୟ ଗୁଡାକରେ, ଆତ୍ମାଙ୍କ ବିଷୟରେ ଆଦୌ ଅକ୍ଷମ ହୁଅନ୍ତୁ ନାହିଁ। ଏହା ଈଶ୍ୱର ଅଟନ୍ତି ଯିଏକି ଏଠାରେ ଅଛନ୍ତି, ସେହି ପବିତ୍ର ଆତ୍ମାଙ୍କୁ ଯାହାଙ୍କୁ ଆପଣ ଆବଶ୍ୟକ କରନ୍ତି। ଆପଣ ଏହାଙ୍କୁ ଏତେବେଳେ ବିଶ୍ୱାସ କରନ୍ତି କି? ସେହି ପବିତ୍ର ଆତ୍ମାଙ୍କୁ ଯାହାଙ୍କୁ ଆପଣ ଆବଶ୍ୟକ କରନ୍ତି, ଆପଣ ଏହାଙ୍କୁ କେତେବେଳେ ବିଶ୍ୱାସ କରନ୍ତି କି? ଆପଣ ତାହାଙ୍କୁ ବିଶ୍ୱାସ କରନ୍ତି କି? ତେବେ ତ ଭଲ କଥା, ବର୍ତ୍ତମାନ ଏହାଙ୍କୁ ଗ୍ରହଣ କରନ୍ତୁ। ଏହାକୁ ଗ୍ରହଣ କରିବାର ସମୟଟି ବର୍ତ୍ତମାନ ହିଁ ଅଟେ। ଆପଣଙ୍କ ସର୍ବାନ୍ତକ ସହିତ ବିଶ୍ୱାସ କରନ୍ତୁ। ଆପଣମାନେ ଯେଉଁମାନେ କି ପୀଡିତ କିମ୍ବା ଆବଶ୍ୟକ କରନ୍ତି, ମୁଁ ଆଦୌ ସୁସ୍ଥ କରିପାରେ ନାହିଁ, କୌଣସି ବ୍ୟକ୍ତି ସୁସ୍ଥ କରିପାରନ୍ତି ନାହିଁ, ମୁଁ ପବିତ୍ର ଆତ୍ମାଙ୍କୁ ଆଦୌ ଦେଇପାରେ ନାହିଁ, କିନ୍ତୁ ଏପରି ଜଣେ ଅଛନ୍ତି ଯିଏକି ସୁସ୍ଥ କରିପାରନ୍ତି, ପୁଣି ପବିତ୍ର ଆତ୍ମା ଦେଇପାରନ୍ତି, ସେ ଏଇଠାରେ ଅଛନ୍ତି, ସେ ଯୋଗ୍ୟ ଦାତା ଅଟନ୍ତି ଯିଏକି ଏହାକୁ କରନ୍ତି। ବର୍ତ୍ତମାନ ନିଜ ନିଜର ମସ୍ତକକୁ ଅବନତ କରନ୍ତୁ। ପୁଣି ମୁଁ ଆପଣମାନଙ୍କ ପାଇଁ ତଥା ଏହି ରୁମାଲ ଗୁଡାକ ପାଇଁ ଯେତେବେଳେ ପ୍ରାର୍ଥନା କରେ, ଠିକ ଏହି ସମୟରେ ବିଶ୍ୱାସ କରନ୍ତୁ। ଆହେ ଆମ୍ଭମାନଙ୍କର ସ୍ୱର୍ଗବାସୀ ପିତା, ଯେତେ ଦୂର ପର୍ଯ୍ୟନ୍ତ ମୁଁ ଜାଣେ, ଯେଉଁମାନେ ପରିଚିତ ଅଟନ୍ତି, ଯେଉଁମାନେ ଅପରିଚିତ ଅଟନ୍ତି, ସେହି ପ୍ରତ୍ୟେକଙ୍କ ମଧ୍ୟ ଦେଇ ମୁଁ ଗମନ କରୁଥିଲି। ଯେତେ ସମୟ ପର୍ଯ୍ୟନ୍ତ ମୁଁ ସ୍ୱୟଂକୁ ଦୁର୍ବଳ ବୋଲି ଅନୁଭବ କଲି, ପୁଣି ସ୍ୱୟଂକୁ ପ୍ରଦାନ କରୁଥିଲି, ଅନୁଭବ କଲି ଯେ ହୋଇପାରେ ଏହା ସେହି ଯୋଗ୍ୟ ସମୟ ଅଟେ ଯାହାକୁ ମନୋନୀତଗଣ ହାସଲ କରିଛନ୍ତି। ହେ ପ୍ରଭୁ, ସେହି ପ୍ରତ୍ୟେକ ଜଣ ଯେଉଁମାନେ କି ଆହୁତ ହୋଇଥିଲେ, ପୁଣି ଆପଣଙ୍କ ଆତ୍ମାଙ୍କ ଦ୍ୱାରା ଆହୁତ ହେବା ପାଇଁ
ଆଜ୍ଞାଦତ୍ତ ହୋଇଥିଲେ ସେହି ପ୍ରତ୍ୟେକଙ୍କ ପାଇଁ ଏହା ଏକ ସୁ ଅବସର ଅଟେ। ସେମାନଙ୍କ ବିଶ୍ୱାସ ପାଇଁ କିଛିଟା ବିଶେଷ ଧରଣର ବିଷୟ ଅଟେ। ଜଣେ ଅଧିକ ବିଶ୍ୱାସର ଅଧିକାରୀ ହୋଇଥିଲେ ସେମାନଙ୍କ ମଧ୍ୟରୁ କେତେଜଣ ସେପରି ଥିଲେ। ପୂର୍ବେ ସେମାନେ ଯେତିକିଟା ବିଶ୍ୱାସ ଅଧିକାରୀ ହୋଇଥିଲେ ବୋଲି ବିଚାର କରିଥିଲେ ତହିଁରୁ ଅଧିକ କିଛି ବିଶ୍ୱାସକୁ ଲାଭ କରିଥିଲେ। ସେମାନଙ୍କ ହୃଦୟରେ ସେମାନେ କେବଳ ଆରମ୍ଭ ମାତ୍ର କରିଥିଲେ। ଏକଦା ସେ ଯେତେବେଳେ ଅତିକ୍ରମ କରି ଚାଲି ଯାଉଥିଲେ ଜଣେ ନାରୀ ତାଙ୍କ ବସ୍ତ୍ରର ଝୁମ୍ପାକୁ ଛୁଇଁଥିଲେ ଆଉ ସେ ପଛକୁ ବୁଲି ପଡିଥିଲେ ପୁଣି ପଚାରିଥିଲେ କିଏ ମୋତେ ଛୁଇଁଲା। ଆଉ ସେମାନେ କହିଥିଲେ ଆଚ୍ଛା ପ୍ରତ୍ୟେକ ଜଣ ତ ଆପଣଙ୍କୁ ସ୍ପର୍ଶ କରୁଛନ୍ତି। ସେ କହିଥିଲେ ମୁଁ ଏପରି ଅନୁମାନ କରେ ଯେ ମୁଁ ଦୁର୍ବଳ ହୋଇପଡିଲି। ଆଉ ସେହି ସାଧାରଣ ନାରୀଙ୍କୁ ସେ ଯାଇ ସେ ପାଇ କହିଲେ ପୁଣି ତାଙ୍କୁ ଭରସା ଦେଇ କହିଥିଲେ ସେ ପ୍ରଦାଗ୍ରସ୍ତ ରୋଗରେ ଆକ୍ରାନ୍ତ ଥିଲେ ପୁଣି ତାଙ୍କ ବିଶ୍ୱାସ ତାଙ୍କୁ ସୁସ୍ଥ କରିଥିଲା। ଆଉ ବାଇବଲ ଏପରି କହିଥିଲା ସେ ଅଦ୍ୟାବଧି ମହାଯାଜକ ଅଟନ୍ତି ଯିଏକି ଆମମାନଙ୍କ ଦୁର୍ବଳତାରେ ସ୍ପଷ୍ଟ କରାଯିବା ପାଇଁ ଆଜି ମଧ୍ୟ ସକ୍ଷମ ହୋଇଅଛନ୍ତି। ଧର୍ମଶାସ୍ତ୍ର ଏହା କହିଛି ସେ ଆଜି କାଲି ପୁଣି ଚିରଦିନ ସମାନ ଅଟନ୍ତି। ଆଉ ସେ ଯଦି ଆଜି ମଧ୍ୟ ସମାନ ହୋଇଥାନ୍ତି ପୁଣି ସମାନ ମହାଯାଜକ ଅଟନ୍ତି ତେବେ ସେ ସମାନ ରୂପେ କାର୍ଯ୍ୟ କରିବେ ପୁଣି ସମାନ ଧରଣ ବିଷୟକୁ ସଫଳ କରିବେ। ତତ୍ପରେ ଲୋକମାନେ ଏପରି ଦେଖିବାକୁ ସକ୍ଷମ ହୋଇପାରନ୍ତି ଯେ ଆତ୍ମାରେ ଭରପୁର ଥିବା ମଣ୍ଡଳୀଟି ଏକ ଶାସକଙ୍କ ଆଡ଼କୁ ଅଗ୍ରସର ହେଉଅଛି। ଖ୍ରୀଷ୍ଟ ଆସିବାକୁ ଯାଉଅଛନ୍ତି ପୁଣି ଆପଣଙ୍କ ମଣ୍ଡଳୀକୁ ଗୃହୀତ କରିବାକୁ ଯାଉଛନ୍ତି। ତତ୍ପରେ ଲୋକମାନେ ଯେପରି ଦେଖିବାକୁ ସକ୍ଷମ ହୋଇପାରନ୍ତି ତାଙ୍କର ସର୍ବଶେଷ ମହାନ ଚିହ୍ନ ଗୁଡାକ ଏହା ନୋହଙ୍କ ଦିନମାନଙ୍କରେ ସଦମୂଳ ଦିନମାନଙ୍କରେ ଯେପରି ଘଟିଥିଲା ଯିଏକି କହିଥିଲେ ତାଙ୍କୁ ଚିହ୍ନିଥିଲେ ଜାଣିଥିଲେ ଯେ ତାଙ୍କର ଏକ ପତ୍ନୀ ଥିଲେ ଯାହାଙ୍କ ନାମ ସାରା ଥିଲା। ତମ୍ବୁ ମଧ୍ୟରେ ଥାଇ ସାରା ଯେ ହସିଥିଲେ ସେ କଥାକୁ ସେ ବୁଝିଥିଲେ। ସେ କହିଥିଲେ ତାହା ଏକ ଚିହ୍ନ ସ୍ୱରୂପ ହେବ ତାହାକୁ ତୁମେ ଯେତେବେଳେ ଦେଖ ମନେ ରଖ। ସବୁକିଛି ଘଟଣା ନ ଘଟିଲା ପର୍ଯ୍ୟନ୍ତ ସେହି ପୁରୁଷଟି କଦାପି ଶେଷ ହେବ ନାହିଁ। ଏହା ଏଇଠାରେ ଅବସ୍ଥାନ କରାଯାଇଅଛି। ଆମେ ଯୁଗାନ୍ତ ସମୟରେ ଆସି ଉପସ୍ଥିତ ହୋଇଛୁ। ହେ ପ୍ରଭୁ ପ୍ରଦାନ କରନ୍ତୁ ଯେପରିକି ଏଠାରେ ଥିବା ପ୍ରତ୍ୟେକ ପୀଡିତ ବ୍ୟକ୍ତି ବୁଝନ୍ତି ଯେ ଜୀବିତ ଯୀଶୁଖ୍ରୀଷ୍ଟ ଉପସ୍ଥିତ ଅଛନ୍ତି। ତତ୍ପରେ ଏହି ସବୁ ରୁମାଲ ସେହି ପ୍ରତିଟି ପୀଡିତ ଶରୀରକୁ ଆଶିଷିତ କରୁ ଯେଉଁମାନଙ୍କ କତିକି ଏଗୁଡାକ ପ୍ରେରିତ ହୁଏ। ଲୋକମାନଙ୍କ ପାଇଁ ମୁଁ ଶୈତାନଙ୍କୁ ଦୋଷୀ କରୁଅଛି। ମୁଁ ବିଶ୍ୱାସ ସହିତ ଈଶ୍ୱରଙ୍କ ଆତ୍ମା ଦ୍ୱାରା ତାହାକୁ ତଡ଼ିଦିଏ। ଅବିଶ୍ୱାସ ସକଳ ପ୍ରକାର ଦୁର୍ବଳତାକୁ ମୁଁ ବାହାରକୁ ତଡ଼ିଦିଏ। ଏଠାରେ ଉପସ୍ଥିତ ଥିବା ସେହି ପ୍ରତ୍ୟେକ ବ୍ୟକ୍ତି ଯେଉଁମାନେ ଅନନ୍ତ ଜୀବନ ଲାଭ କରିବା ନିମନ୍ତେ ଅଭିଷିକ୍ତ ହୋଇଥିଲେ ସେମାନେ ଏହି ଅବସରରେ ତାହାଙ୍କୁ ଯେପରି ଲାଭ କରିପାରନ୍ତି। ସକଳ ପ୍ରକାରର ଅନ୍ଧବିଶ୍ୱାସ ସକଳ ପ୍ରକାରର ଛୋଟକାଟ ଭ୍ରାନ୍ତି ଜଗତର ସବୁ ପ୍ରକାର ଛୋଟକାଟ ବିଷୟବସ୍ତୁ ସବୁ ପ୍ରକାରର ଛୋଟକାଟ ଭାରାକ୍ରାନ୍ତ ବିଷୟ ଯେପରି ଦୂରେଇ ଯାଏ ଯେପରିକି ବାଇବଲ କହିଅଛି ଆସ ଆମମାନେ ପ୍ରତ୍ୟେକ ଭାର ଓ ସହଜରେ ବେଷ୍ଟନକାରୀ ପାପ ପରିତ୍ୟାଗ କରି ଧୈର୍ଯ୍ୟ ସହକାରେ ଆମମାନଙ୍କ ଗନ୍ତବ୍ୟ ପଥରେ ଧାବମାନ ହେଉ। ଲକ୍ଷ୍ୟ କରି କାହାକୁ ମଣ୍ଡଳୀ ଆଡ଼କୁ କି ଏକ ସଂଗଠନ ଆଡ଼କୁ କି ଆମମାନଙ୍କ ବିଶ୍ୱାସ ନେତା ଆଉ ସିଦ୍ଧିଦାତାଙ୍କୁ ଯିଏକି ବର୍ତ୍ତମାନ ଏହି ସ୍ଥାନରେ ଉପସ୍ଥିତ ଅଛନ୍ତି ଯୀଶୁଖ୍ରୀଷ୍ଟ ଈଶ୍ୱରଙ୍କ ପୁତ୍ରଙ୍କୁ ଲକ୍ଷ୍ୟ କରି ଆମମାନଙ୍କ ଗନ୍ତବ୍ୟ ପଥରେ ଧାବମାନ ହେଉ। ତାଙ୍କରି ଆଡ଼କୁ ଲକ୍ଷ୍ୟ କରି ଯିଏକି ଯାହା ସତ୍ୟକତା ଅଟେ ଯେଉଁ ଶବ୍ଦକୁ ଆମମାନେ ଜାଣୁ ସେହି ଶବ୍ଦ ଗୁଡାକୁ ଆମମାନଙ୍କୁ ଆଉ ଆଦରି ନେବାକୁ କଦାପି ଆବଶ୍ୟକ ପଡୁନାହିଁ। ତଥାପି ସେହି ସବୁ ବାକ୍ୟ ଆଜିର ପ୍ରାତଃକାଳରେ ଆମମାନ ପ୍ରତି ବାସ୍ତବ ହୋଇଅଛି। ସେହି ସମାନ ଯୀଶୁ ଯିଏକି ମୃତ୍ୟୁବରଣ କଲେ ସେ ତ ଆଦୌ ମୃତ ନୁହନ୍ତି, ସେ ପୁନଶ୍ଚ ଜୀବିତ ହେଲେ। ପୁଣି 2000 ବର୍ଷ ଉତ୍ତରେ ସେ ଆପଣଙ୍କ ମଣ୍ଡଳୀକୁ ଏକ ମସ୍ତକାଳକୁ କଢାଇ ଆଣୁଛନ୍ତି। ଜିହୁଦାର ଆତ୍ମାଟି ସେମାନଙ୍କ ମଧ୍ୟରେ କାର୍ଯ୍ୟ କରୁଅଛି କିନ୍ତୁ ସକଳ ପ୍ରକାରର ବାଧା କାରଣକୁ ପୁଣି ଅନ୍ୟାନ୍ୟ ବିଷୟକୁ ଠିକ ଏହି ଅବସରରେ ସେମାନେ ଯେପରି ଏକତରଫା କରି ରଖିଦେଇପାରନ୍ତି ପୁଣି ତାଙ୍କୁ ଗ୍ରହଣ କରି ନେଇପାରନ୍ତି। ସମାଚାର ମାଧ୍ୟମରେ ସେମାନେ ଯାହାକୁ ପାଇଛନ୍ତି ସେମାନେ ଯେପରି ତାକୁ ଶୁଣିପାରନ୍ତି ଏହି ସମୟରେ ସେମାନେ ଯେପରି ବୁଝିଯାଇପାରନ୍ତି ଯେ ଏହି ସମାନ ବଚନ ଗୁଡାକ ଯାହାକୁ ସେମାନେ ଶୁଣିଥିଲେ ତାହା ପ୍ରକଟିତ ହୋଇସାରିଅଛନ୍ତି। ପୁଣି ସେମାନେ ଏହାକୁ ଚିହ୍ନନ୍ତି ଯେ ତାହା ଖ୍ରୀଷ୍ଟ ଅଟନ୍ତି। ପୁଣି ବର୍ତ୍ତମାନ ସେମାନେ ଯେପରି କାର୍ଯ୍ୟ କରିପାରନ୍ତି ଏହା ଉପରେ କାର୍ଯ୍ୟ କରିପାରନ୍ତି
ଏହାକୁ ଗ୍ରହଣ କରିପାରନ୍ତି, ପୁଣି ନିଜ ନିଜର ଗୋଡ଼ରେ ଠିଆ ହୋଇପାରନ୍ତି, ସାକ୍ଷାତ କରନ୍ତି, ଆଉ ପବିତ୍ର ଆତ୍ମାଙ୍କ ଦ୍ୱାରା ଭରପୁର ହୋଇଯିବା ଯୋଗୁଁ ଈଶ୍ୱରଙ୍କ ରାଜ୍ୟକୁ ଯାଇପାରନ୍ତି, ପୀଡ଼ିତଗଣ ଯେପରି ସୁସ୍ଥ ହୋଇଯାଇପାରନ୍ତି, କ୍ଲେଶ ଭୋଗକାରୀଗଣ ଯେପରି ଉପଶମ ଲାଭ କରିପାରନ୍ତି, ପ୍ରତ୍ୟେକ ହୃଦୟର ବିଚାର ଗୁଡ଼ିକ ଯେପରି ସନ୍ତୋଷଜନକ ହୋଇପାରେ, ହେ ସର୍ବଶକ୍ତିମାନ ଈଶ୍ୱର ଏହାକୁ ପ୍ରଦାନ କରନ୍ତୁ। ଏତେବେଳେ ନିଜ ନିଜର ମସ୍ତକକୁ ଅବରୋଧ କରି ରଖିଥିବା ସମୟରେ, ଆପଣଙ୍କ ହୃଦୟକୁ ଖୋଲି ରଖିଥିବା ଅବସରରେ କେବଳ ଆପଣମାନଙ୍କ ପାଇଁ ପ୍ରାର୍ଥନା ସମୟଟି ପ୍ରଦାନ କରନ୍ତୁ। ଠିକ ତା ପୂର୍ବରୁ ମୁଁ ଅନୁମାନ ଲଗାଏ ଯେ ବାପ୍ତିସ୍ମର ସେବା କାର୍ଯ୍ୟଟି ଆଗକୁ ଆସୁଛି, ଏହାର ଠିକ ପୂର୍ବେ ତାହା ହେବାକୁ ଯାଉଅଛି। ଆଜି ରାତ୍ରି ବେଳା ଅନ୍ୟ ଏକ ଉପାସନାଠାରେ ପରିଚାଳିତ ହେବ। ପୁଣି ମନେ ରଖନ୍ତୁ, ଏହି ସୁଯୋଗଟିକୁ ଆଦୌ ଚାଲିଯିବାକୁ ଦିଅନ୍ତୁ ନାହିଁ। ମୁଁ ଏହି ସ୍ଥାନରେ ଦୀର୍ଘ 2.5 ଘଣ୍ଟା ଧରି କିଛି କିଛିଟା ଅଧିକ ସମୟ ପର୍ଯ୍ୟନ୍ତ ଅଟକି ରହିଅଛି, ମୋର ସମୟକୁ କେବଳ ବିତାଇବା ପାଇଁ, ପୁଣି ସୁସମାଚାରକୁ ପ୍ରଚାର କରି ପ୍ରସ୍ତୁତ କରିବା ପାଇଁ, ଆଉ ଏହାକୁ ଖୁବ୍ ସିଦ୍ଧତାର ସହିତ ଉପସ୍ଥାପିତ କରିବା ପାଇଁ ଚେଷ୍ଟା କରି ଆସୁଅଛି। ତତ୍ପରେ ଅଗ୍ରସରେ ଆମ୍ଭେମାନେ ଶେଷକୁ ଅଗ୍ରସର କରି ଆସୁଅଛୁ, ସେହି ସମାନ ପ୍ରସଙ୍ଗଟି ଶୁଣିବା, ବୁଝିବା ଆଉ କାର୍ଯ୍ୟକାରୀ କରିବା ବିଷୟଟିର ଶେଷକୁ ଅଗ୍ରସର କରୁଅଛୁ। ଏହାକୁ ନିଜର ବିବେଚନାରୁ ଆଦୌ ଦୂରେଇ ଦିଅନ୍ତୁ ନାହିଁ। ଆମମାନେ ଏହାକୁ ଶୁଣିଅଛୁ, ତାଙ୍କର ଉପସ୍ଥିତି ଯେ ଏଠାରେ ଅଛି, ସେ କଥାକୁ ଆପଣମାନେ ବୁଝନ୍ତି କି? ଆପଣମାନେ ବୁଝନ୍ତି କି ସେଇ ଜଣକ ହିଁ ସେ ସ୍ୱୟଂ ଅଟନ୍ତି ଯିଏକି ଆପଣଙ୍କୁ ଡାକୁଛନ୍ତି? ତେବେ ତ ଏହା ଉପରେ ପଦକ୍ଷେପ ଗ୍ରହଣ କରନ୍ତୁ, ଈଶ୍ୱର ଆପଣମାନଙ୍କ ସହବର୍ତ୍ତୀ ହୁଅନ୍ତୁ, ପ୍ରାର୍ଥନାର ଏକ ସମୟକୁ ହାସଲ କରନ୍ତୁ। ଭାଇ ନେଭିଲ, ଆପଣ ଆସନ୍ତୁ, ପ୍ରାର୍ଥନାର ସମୟରେ କ୍ଷେପଣ କରିବାକୁ ଏକ ଛୋଟକାଟ ପ୍ରାର୍ଥନା ଉତ୍ସର୍ଗ କରନ୍ତୁ। ଯଦି ଆପଣ ଏହି ସ୍ଥାନକୁ ଚାଲି ଆସିବେ, ତାଙ୍କୁ କେବଳ ଧରି ରଖିଥାନ୍ତୁ।